আজিরা পাতাকালে এখানে উপস্থিত হয়ে পারে ছাত্র পুনি সেপরি উৎসাহজনক উৎসাহজনক কথাগুলিক মন্তব্য প্রকাশ করার সময় শুনিবাকু পাইছা যোগ কেতে আনন্দিত অটে বিলম্ব যোগ দুঃখিত তথাপি পছরে সেই স্থান গুড়ি করে মোটর যান গুড়ি করে মধ্যে আম্বুলান্স রে পীড়িতগণ রয়েছে পুনি যে মানক নিকটকু পৌঁছে পারিছান্তি আপনার বুঝতে সেমান মতে সাহায্য করা হয়েছিল এতিপূর্বে সভা সহ আসে বর্তমান এই ভৌণী জনক যে শিশু সন্তান সহিত উপস্থিত ছিলে সে তাকে সঙ্গে ধরে রয়েছে এতে চকিত হয়ে যদি আজির অপরাহ সময় সে আসা সক্ষম নহপারতি আজির সন্ধ্যা সময় সুদ্ধা মু প্রচার করা চাহে যদি যদি প্রভু সেপরি ইচ্ছা করুছান্তি পুনি সেতবে উৎসর্গ নিমন্তে যদি সে আসি নপারতি যেতবে কি মু দীর্ঘ সময় ধরে এতবে এই ঠেকারে দণ্ডায়মান হয়ে রয়েছি আচ্ছা তেবে তাকে জানাই দিও যে এই সময় শিশু সন্তানটি ঘেনি আসিপারতি তথাপি আজ রাত্রি কালে সে যদি এখানে পুনর্বার আসিপারতি তবে আমার নিমন্তে কিছু সুবিধাজনক হব তথাপি সে যা কিছু ইচ্ছা করে সেইপরি করা দিও যা কিছু অর্থ প্রকাশ করে থাকে সেপরি হওয়া দিও অতএব সে যদি আসি নপারতি তবে উৎসর্গ করা নিমন্তে আমাদের শিশু সন্তানটি বর্তমান ঘেনি আসবু পুনি এতবে এই সব কিছু প্রবন্ধ গুড়ি মু যেতবে কথাবার্তা করুছি যদি সে এতবে আসবে ইচ্ছা করতে তবে সেই অবসরটি হব এতবে আজির রাত্রি কাল নিমন্তে এক বিশেষ ধরনের সেবা কার্য রয়েছে আজ রাত্রি কাল এক বিষয়বস্তু উপরে মু কথা করা চাহে এক প্রকার ভাববাণী সমাচার উপরে মহাশয় সময়টি অটে কি তাহাকে মু কথা করা চাহে সুতরাং যদি প্রভু সেপরি ইচ্ছা করুছান্তি তবে আজ রাত্রি কালে মু সেই বিষয়বস্তু উপরে কথা করা চাহে মহাশয় এহা সময় অটে কি কিংবা এহা সময় অটে কি মহাশয় অবশ্য তৎপরে মন্ডলীর উপস্থিতিরে মু এই সুযোগকে গ্রহণ করা চাহে যাহা কি এই বিগত কিছু দিন ধরে অনেক গুড়িয়ে ঘটনাবলী সংঘটিত হয়ে সারি আছে যাহা কি কিছু এক বিশ্লেষণের বিষয় আড়কু ইঙ্গিত করে থাকে যাহা মু আদ বুঝি না থাকে তথাপি আমাদের তো অটু আমাদের সবুলে সেপরি অটু ঈশ্বর মার্গ গুড়ি অভূতপূর্ব অটে মনুষ্যর অগোচর অটে তেমন আমাদের বিশ্বাস দ্বারা হি কেবল গমনাগমন করা অছি এই জন ব্যক্তি যদি ঈশ্বর ব্যাখ্যা করে পারতি তবে তো তাঁরে বিশ্বাস করা আদৌ আবশ্যক পড়ি না থাকে কারণ আপন মানে আপনার সেত জাঁ যাই থাকে মাত্র আমাদের তো কেবল বিশ্বাস দ্বারা হি অগ্রসর করে থাও আজ রাত্রি কালে লগাতার রূপে এক প্রকার সুসমাচার প্রচার যোগ্য সেবা কার্য করা নিমন্তে মু বিচার করেছিল যেহেতু মাত্র এখানে পৌঁছিলা পরে মু মোর বিচার কিছুটা পরিবর্তন করেছিল অনেক ঠিয়া হয়ে রয়েছে দেখি মু দীর্ঘ সময় ধরে অপেক্ষা করুবার দেখি মু সেপরি এক এক পরিবর্তন কু করেছিল আৎপরে আজ রাত্রি কালে হয়ে পারে এখানে অল্প সংখ্যক থাইপারতি পুনি মু যা কহা নিমন্তে ইচ্ছা করে তাহা সহিত মু আগুক বড়ি পারে কেবল গোটি মাত্র সূচনা ঘোষণা করা চাহে যেতে সে অনেক এখানে সমবেত অটন্তি আপনার মধ্যে অনেক একত্রিত হয়ে অনেক তাহা এপরি এক বিষয় অটে যাহা মু ধারণ করি অছি বিগত কিছু সপ্তাহ ধরে এখন সূচিত করবার মু শান্ত হয়েছে তাহা এপরি অটে কর প্রদান নিমিত্ত হয়েছিবা মকদ্দমা সংক্রান্তীয় আপনার প্রার্থনাটি শ্রবণ করা যাই যাহা সরকার সহিত মোহর লা এ সমাধান হয়ে সারি অছি পুনি সেই হেতু আমাদের অটু এ অটে এ সব কিছু মকদ্দমা সমাপ্ত হয়ে সারি অছি যেপরিকি আপনার মধ্যে অনেকে বুঝতে যে মো বিরুদ্ধে সেমানক যাহা কিছু আপত্তি অভিযোগ ছিলা তাহা তো সেই চেক গুড়ি নিমন্তে হি ছিলা যাহা কি সুসমাচার অভিযান নিমন্তে প্রদান করা যাই ছিলা পুনি এ সত্ত্বে সেমানে এপরি কহিয়াকু চেষ্টা করতে যে সেগুড়িক মোহর ছিলা বলি পুনি মোহর ব্যক্তিগত সম্পত্তি বলে কহিয়াকু যাই সেমানে মো ঠারু $350,000 করি এক বিপুল পরিমাণ ধনরাশি কু আদায় করা চাইছিলে এ তো সেপরি নথিলা এ তো সুসমাচার অভিযান নিমন্তে হি ছিলা পুনি তা সম্বন্ধে মন্ডলী ভল করে জানে আপনার মধ্যে সমস্তে এ বিষয় কু জানন্তি আর পরিশেষে সেমানে এপরি এক নির্ণয় মধ্যে আসি উপস্থিত হয়েছিল কিপরি ধরনের ঘটনা ঘটিছিল তার কিছুটা ধারণা মু আপনার কেবল প্রদান করিবি এই মকদ্দমার সহিত সেমানে প্রায় 3-5 বর্ষ মু অনুমান করে যে প্রায়তঃ 5 বর্ষ সময় সেমানে বিতাই সারিছিলে পুনি পূর্ব পর আর বিভিন্ন পাদেয় তথা অনেক কিছু অভিযোগ গুড়ি ଉପସ୍ଥାପନ କରିଥିଲେ। ତଥାପି ମୁଁ ଏଥିରେ ଅତ୍ୟନ୍ତ କୃତଜ୍ଞ ଅଟେ ଯେ ସେମାନେ ମୋ ବିରୁଦ୍ଧରେ କିଛି ଆପତ୍ତି ଅଭିଯୋଗ ପାଇପାରିନଥିଲେ। ପୁଣି ସେଇ ହେତୁ ସେମାନେ ଏ ବିଷୟରେ ମୋତେ ଆଦୌ ଅଭିଯୁକ୍ତ କରିପାରିନଥିଲେ। ଦୋଷୀ କରିବା ନିମନ୍ତେ ସେମାନଙ୍କ ପାଖରେ କିଛି ଲାଗିନଥିଲା। ସେମାନେ କେବଳ ଏତିକି କହିଥିଲେ ଯେ କେବଳ ମୋର ବ୍ୟକ୍ତିଗତ ଅଜ୍ଞତା ଥିଲା, ଏପରି ମୁଁ ଅନୁମାନ କରେ। ତଥାପି କାନୁନ ବ୍ୟବସ୍ଥା ସମ୍ପର୍କରେ ବିଶେଷ କିଛି ଜାଣିନଥିବାରୁ ସେମାନେ ଚେକ୍ ଗୁଡାକୁ ମୋ ପାଖକୁ ଫେରାଇ ଆଣିଥିଲେ। ପୁଣି ମୁଁ ସେଗୁଡାକ ଉପରେ ଦସ୍ତଖତ କରିଥିଲି, ମୋର ନାମକୁ ପ୍ରତ୍ୟେକ ରୂପରେ ଲେଖିଥିଲି। ପୁଣି ସୁସମାଚାର ପ୍ରଚାର ଅଭିଯାନରେ ସେଗୁଡାକ ବ୍ୟବହାର କରିଥିଲି। ତଥାପି ମୋର ନାମକୁ ଯେହେତୁ ତା ଉପରେ ଲେଖି ରଖିଥିଲି, ସେଗୁଡିକ ମୋର ହିଁ ଥିଲା। ଆପଣମାନେ ବୁଝନ୍ତି ତ, କିଛି ଯାଏ ଆସେ ନାହିଁ। କହିଥିଲେ ଆପଣ ନିମନ୍ତେ ତାହା ଲାଭଦାୟକ ଅଟେ, ଏପରି ହିଁ ଅଟେ। ତଥାପି ସେଗୁଡିକ ଆପଣଙ୍କ ସମ୍ପତ୍ତି ଥିଲା, ପୁଣି ଆପଣ ସେଗୁଡିକୁ ମଣ୍ଡଳୀକୁ ଦେଇଥିଲେ। ତଥାପି ସେଗୁଡିକ ଉପରେ ଆପଣ ନିଜର ନାମକୁ ଯେତେବେଳେ ଲେଖି ପକାଇଥିଲେ, ତାହା ଆପଣଙ୍କର ରହିଯାଇଥିଲା। ସେମାନେ ତାହାକୁ ଯେପରି ଭାବରେ ମତବ୍ୟକ୍ତ କରୁଥିଲେ ନା କାହିଁକି, ସେତେ କିଛି ଯାଏ ଆସେ ନାହିଁ। ତଥାପି ସେଗୁଡିକ ଆପଣମାନେ ମୋତେ ଲିଖିତ ହୋଇଥିଲା। ପୁଣି ସେଗୁଡିକ ଯଦି ଯେପରି ଭାବରେ ପ୍ରଦାନ କରାଯାଇଥାନ୍ତା, ପୁଣି କେହି ଜଣେ ବ୍ୟକ୍ତି ବ୍ୟକ୍ତିଗତ ଦାନ ଏପରି ଏକ ବିଷୟକୁ ସେଗୁଡିକ ଉପରେ ଯଦି ଲେଖିଯାଇଥାନ୍ତେ, ତେବେ ତାହା ତ ଅଧିକ ଉତ୍ତମ ହୋଇପାରିଥାନ୍ତା। ମାତ୍ର ସେମାନେ ତ କେବଳ ୱିଲିୟମ୍ ବ୍ରାନହାମ୍ ଏତିକି ଲେଖିଥିଲେ, ବୁଝନ୍ତି ତ। ପୁଣି ମୁଁ ନିଜ ନାମକୁ ସେଗୁଡିକ ଉପରେ ଯେତେବେଳେ ଦସ୍ତଖତ କରିଦେଇଥିଲି, ଏହା ତାହା ହିଁ ଏହାକୁ ସେପରି କରିଥିଲା। ଏହି ସବୁ କିଛି ବିଷୟ ତାହା ପାଇଁ ଦେଖାଦେଇଥିଲା। ସୁତରାଂ ସେଗୁଡିକ ସେପରି ଥିଲା। ତତ୍ପରେ ପ୍ରାର୍ଥନା ସହିତ ପରିଶେଷରେ ସେଗୁଡିକୁ ରଖାଯାଇଥିଲା। ତତ୍ପରେ ଏହି କିଛି ଦିନ ଘଟଣା ଆପଣମାନେ ଜାଣନ୍ତି ଯେ ସେମାନେ ମୁଁ ଏକ ଦର୍ଶନ ଦେଖିଥିଲି ଯେ ଜଣେ ପ୍ରତାପୀ କୃଷ୍ଣକାୟ ଅସ୍ପଷ୍ଟ ଭୟଙ୍କର ଜଣେ ଦୋଷାରୋପ ବ୍ୟକ୍ତି ପରି ସେହି ଜଣେ ଲୋକ ଲୌହର ଅଙ୍ଗୁଳି ଗୁଡାକୁ ଧାରଣ କରି ମୋ ଆଡ଼କୁ ମାଡ଼ି ଆସୁଥିଲା। ମୋ ପାଖରେ ଛୋଟ ଚାକୁଟିଏ ଥିଲା, ଏପରି ଧରଣର ଅସ୍ତ୍ରଟିଏ ଥିଲା। ପୁଣି ସେ ଆପଣାପରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରଙ୍କ ଛାପକୁ ଧାରଣ କରିଥିଲା। ପୁଣି ମୁଁ କିଛି ହେଲେ ବୁଝିପାରିନଥିଲି, ମୁଁ ତ ସମ୍ପୂର୍ଣ୍ଣ ରୂପେ ଅସହାୟ ହୋଇପଡ଼ିଥିଲି। ଠିକ୍ ସେତିକି ବେଳେ ପ୍ରଭୁ ଉକ୍ତ ପରିସ୍ଥିତି ମଧ୍ୟକୁ ଆସିଥିଲେ, ଏହାକୁ ଜିତାଯାଇଥିଲା। ପୁଣି ଅନେକ ଦିନ ପୂର୍ବେ ମୁଁ ଆପଣମାନଙ୍କୁ ସେହି ଦର୍ଶନ ବିଷୟକୁ କହୁଥିବା କଥାକୁ ଆପଣମାନେ ସ୍ମରଣ କରନ୍ତୁ। ପୁଣି ସେଦିନ ସମାଧାନ କରିବାର ଏକ ପ୍ରସ୍ତାବକୁ ସେମାନେ ପ୍ରଦାନ କରିଥିଲେ। ଆଉ ମୋର ଓକିଲ ମହାଶୟ ନ୍ୟୁ ଆଲବାନୀ ନିବାସୀ ଶ୍ରୀଯୁକ୍ତ ଓର୍ବିସନ୍, ପୁଣି କର ସମ୍ବନ୍ଧୀୟ ମକଦମାର ଦଲାଲ, ଇଣ୍ଡିଆନପୁରର ଆଇସ୍ ଓ ମିଲର ସଂସ୍ଥା ପରିଚାଳକ ମୋତେ ଡକାଇଥିଲେ। ପୁଣି ସେମାନେ ମୋତେ ଏପରି କହିଥିଲେ, ଏଠାକୁ ଚାଲି ଆସନ୍ତୁ। ପୁଣି ମୁଁ ସେଠାକୁ ଯାଇଥିଲି ଭାଇ ରବର୍ସନ୍, ପୁଣି ମୁଁ ଆଉ ମୋର ପତ୍ନୀ, ପୁଣି ଏଠାସ୍ଥିତ ମଣ୍ଡଳୀର ତତ୍ତ୍ୱାବଧାୟକ ଗଣ, ପୁଣି ଆମମାନ ମଧ୍ୟରୁ ପ୍ରତ୍ୟେକ ପ୍ରସ୍ତୁତ ହୋଇ ସେଠାକୁ ଯାଇଥିଲୁ। ଆଉ ସେମାନେ ଆମମାନଙ୍କୁ ଜଣାଇଥିଲେ ଯେ ସେମାନେ ଉପନୀତ ହୋଇଥିଲେ। ପୁଣି ସରକାର ଆପୋଷ ସମାଧାନ କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ସେମାନେ ଆମକୁ ଜଣାଇଥିଲେ। ଆଉ ମୁଁ କହିଥିଲି, ମୁଁ ଯଦି ମୁଁ କାହା ପାଖରୁ କିଛି ଧାରିଥାଏ, ମୁଁ ସେମାନଙ୍କୁ ତାହା ଫେରସ୍ତ କରିବି, କିନ୍ତୁ ମୁଁ ମୋର ଯଥାସମ୍ଭବ ଉଦ୍ୟମ କରିଥାଏ। ତଥାପି ମୁଁ କହିଥିଲି ମୁଁ ତାହାକୁ ଧାରି ନଥିଲି। ତେଣୁ ମୁଁ ସେ ହେତୁ କହିଥିଲି ମୁଁ ଏହା ହିଁ ଅଟେ, ବିଶ୍ୱସ୍ତ ସହିତ ଯେ ସେପରି ଅଟେ ତାହା ଈଶ୍ୱର ହିଁ ଜାଣନ୍ତି। ପୁଣି ମୁଁ ଯଦି ଦୋଷୀ ଅଟେ, ତେବେ ସେମାନେ କାହିଁକି ମୋତେ ଅଭିଯୁକ୍ତ କରନ୍ତି ନାହିଁ? ମୁଁ କହିଥିଲି ସେମାନେ ସେପରି ଚେଷ୍ଟା କରିବା ନିମନ୍ତେ 5 ବର୍ଷ ସମୟକୁ ନେଇଥିଲେ। ତଥାପି ଏ ସମ୍ବନ୍ଧରେ ସେମାନେ କିଛି କରିବା ନିମନ୍ତେ କୌଣସି ଆପତ୍ତି ଅଭିଯୋଗକୁ ପାଇପାରିନଥିଲେ। ପୁଣି ମୁଁ କହିଥିଲି ମୁଁ ନୁହେଁ, ମୁଁ ସେତେବେଳେ ପର୍ଯ୍ୟନ୍ତ ଏହାକୁ ଦେବି ନାହିଁ ଯାବତ୍ ଏହା ପ୍ରମାଣିତ ହୋଇନାହିଁ ଯେ ମୁଁ ଏହି କରକୁ ଧାରିଥିଲି। ଆଉ ତତ୍ପରେ ଓକିଲ ମହାଶୟ ମୋତେ ଭିତରକୁ ନେଇଯାଇଥିଲେ, ପୁଣି ମୋ ସହିତ ଆଲୋଚନା କରିଥିଲେ ଓ କହିଥିଲେ ଆମମାନେ ଏତେବେଳେ ମକଦମାକୁ ଆଉ ଥରେ ଚଳାଇ ପାରିବୁ, ସରକାର ଏହାକୁ ସେପରି ଚଳାଇ ପାରିବେ। ପୁଣି କହିଥିଲେ ସେମାନେ ଯେତେବେଳେ ସେପରି କରନ୍ତି, କେବଳ ଗୋଟିଏ ମାତ୍ର ବିଷୟ ଯାହାକି ସେମାନେ ଆପଣଙ୍କ ବିରୁଦ୍ଧରେ ପାଇପାରନ୍ତି, ତାହା ଏହା ଅଟେ ଯେ ସେହି ଜଣକ ଆପଣ ହିଁ ଥିଲେ। ମୁଁ କଣ ଯେପରି ଭାବରେ ମୁଁ ଏହାକୁ କରିଥିଲି? ମୁଁ ତ କେବଳ ସେପରି ଆଦୌ କରିନଥିଲି, ହିସାବ କିତାବ ରଖିବାର ସେପରି ଜ୍ଞାନକୁ ମୁଁ ଆଦୌ ଜାଣେ ନାହିଁ। ତେଣୁ ମୁଁ ଯାହାକୁ ବିଶ୍ୱସ୍ତତାର ମାର୍ଗ ବୋଲି ଜାଣିଥିଲି, ତଦନୁସାରେ ମୋତେ ସେଗୁଡିକୁ ରଖିବାକୁ ହିଁ ପଡୁଥିଲା। ପୁଣି ଏହା ତ ସେପରି ନଥିଲା, ମୋହର ନାମରେ ଏହାକୁ କଦାପି ବ୍ୟାଙ୍କରେ ଜମା ରଖାଯାଇନଥିଲା। ମାତ୍ର ଏହା ତ ମଣ୍ଡଳୀର ନାମରେ ଅଭିଯାନର ଉଦ୍ଦେଶ୍ୟରେ କିମ୍ବା ସେପରି କିଛି ନାମରେ ରଖାଯାଇଥିଲା, ବୁଝିଲେ ତ। ତେଣୁ ଏହା ତ ସେପରି କିଛି ନିର୍ଣ୍ଣୟ ଗ୍ରହଣ କରିବାର କାର୍ଯ୍ୟ ନଥିଲା ଯାହା ବିଷୟରେ ମୁଁ କିଛି କରିପାରିଥାନ୍ତି। ପୁଣି ମୁଁ ସେ କହିଥିଲେ ଆଚ୍ଛା ତେବେ ସେମାନେ ତ $15,000 ବିନିମୟରେ ଏହାକୁ ଆପୋଷ ନିପତ୍ତି କରିବାକୁ ଇଚ୍ଛା କରୁଛନ୍ତି ଆଉ $10,000 ମୂଲ୍ୟର ଦଣ୍ଡବିଧାନ ସହିତ ସେପରି ନିଷ୍ପତ୍ତି ନେବାକୁ ଇଚ୍ଛା କରୁଛନ୍ତି ପୁଣି ଓକିଲ ମହାଶୟଙ୍କର ଫିସ୍ ସୁଦ୍ଧା $15,000 ପରିମାଣ ଥିଲା ତାହା ତ $40,000 ମୂଲ୍ୟର ଅର୍ଥରେ ଭରାକ୍ରାନ୍ତ କରିଥିଲା ପୁଣି ଏପରି ସ୍ଥଳେ ସେମାନେ ଅଧିକା $5,000 ଚାହାନ୍ତି ଏହା ଯେ ସେପରି ହିଁ ଅଟେ ଏପରି ମୁଁ ବିଚାର କରେ ସୁତରାଂ ମୁଁ ଫେରି ଯାଇଥିଲି ମୁଁ କହିଥିଲି ଜଗତର କେଉଁ ସ୍ଥାନରେ ମୁଁ $40,000 ପରିମାଣର ଅର୍ଥକୁ ପାଇପାରିବି ମୁଁ ତ କହିଥିଲି ଏଠାରେ ଥିବା ମୋର ବ୍ୟାଙ୍କ ଜମା ଖାତାକୁ ଆପଣମାନେ ଜାଣନ୍ତି ସେଥିରେ $1,000 କିମ୍ବା ତହିଁରୁ କିଛି କମ୍ ପରିମାଣ ଅର୍ଥ ଅଛି ବୋଲି ତାହା କହିଥାଏ ପୁଣି ମୁଁ କହିଥିଲି ପ୍ରାୟ $40,000 ପରିମାଣ ଏକ ଧନରାଶିକୁ ମୁଁ କେଉଁଠାରୁ ପାଇବି ପୁଣି ମୁଁ ଏପରି କହିଥିଲି ବନ୍ଧକ ରଖିବା ନିମନ୍ତେ ମୋ ପାଖରେ କିଛି ନାହିଁ ମୁଁ ତାହାକୁ ସୁଦ୍ଧା ପାଇ ନାହିଁ ତାହିଁ ସବୁକିଛି ଅଟେ ସେ କହିଥିଲେ ବ୍ରହ୍ମା ମହାଶୟ ସେ କହିଥିଲେ ତାହା ଯାହା କିଛି ଅଟେ ଏପରି ହିଁ ଅଟେ ଆମମାନେ ମକଦ୍ଦମାକୁ ଯଦି ଚଳାଉ ସେ କହିଥିଲେ ଏଥିରେ ସନ୍ଦେହର କୌଣସି କାରଣ ନାହିଁ ମାତ୍ର ଏହାକି ଯେ ଆମମାନେ ମକଦ୍ଦମାକୁ ଜିତିବୁ ସେ କହିଥିଲେ ତଥାପି ଏପରି ଅଟେ ତଦ୍ୱାରା ଆମମାନେ ଏହାକୁ ଜିତିପାରିବୁ ଯେହେତୁ ଯାହା ମୁଁ କହିବି ତାହା ଏପରି ଅଟେ ସେହିସବୁ ଧନରାଶି ଯେ ଆପଣଙ୍କର ଅଟେ ଏହାକୁ ସେମାନେ ଦାବି କରିବାକୁ ଯାଉଛନ୍ତି ଯେହେତୁ ଆପଣ ସେହି ସମୟରେ ନିଜର ନାମକୁ ଦସ୍ତଖତ କରିଅଛନ୍ତି ପୁଣି ସେଗୁଡ଼ିକ ଯେ ଆପଣଙ୍କର ଅଟେ ଏପରି ସେମାନେ ଦାବି କରିବାକୁ ଯାଉଛନ୍ତି ଯଦ୍ୟପି ତାହା ସୁସମାଚାର ଅଭିଯାନ ଖର୍ଚ୍ଚ ନାମରେ ଜମା କରାଯାଇଥିଲା ମଣ୍ଡଳୀ ନାମରେ ବ୍ରାହ୍ମ ସୁସମାଚାର ଅଭିଯାନ ନାମରେ ପୁଣି ଏକ ମଣ୍ଡଳୀ ନାମରେ ବ୍ୟାଙ୍କରେ ଜମା କରାଯାଇଥିଲା ପୁଣି ଥରକ ପାଇଁ ସୁଦ୍ଧା ଗୋଟିଏ ପଇସା ମୁଁ ଯେ କଦାପି ବ୍ୟକ୍ତିଗତ ରୂପେ ଖର୍ଚ୍ଚ କରିଥିଲି ସେପରି ଲେଖାଯୋଖାକୁ ସେମାନେ କଦାପି ପାଇପାରିନଥିଲେ ତାହା ହିଁ ସତ୍ୟ କଥା ଅଟେ ପରମେଶ୍ୱର ଜାଣନ୍ତି ଏଠାରେ ଏପରି ଜଣେ ବ୍ୟକ୍ତି ଠିକ ଏହି ସମୟରେ ବସିଅଛନ୍ତି ଯିଏକି ସବୁବେଳେ ମୋ ସାଙ୍ଗରେ ସେହି ସମୟରୁ ଆସି ରହିଆସିଛନ୍ତି କୌଣସି ପଇସାଟିଏ ସୁଦ୍ଧା ମୁଁ ନିଜ ପାଇଁ ଆଦୌ ଖର୍ଚ୍ଚ କରିନଥିଲି ସେ ସବୁ ଈଶ୍ୱରଙ୍କ ରାଜ୍ୟରେ ନିମନ୍ତେ ଖର୍ଚ୍ଚ କରାଯାଇଥିଲା ପ୍ରତ୍ୟେକ ସ୍ଥଳରେ ପ୍ରତ୍ୟେକ ଚେକ୍ ଅନ୍ୟାନ୍ୟ ସବୁକିଛି ଅର୍ଥ କେବଳ ତାଙ୍କରି ରାଜ୍ୟ ନିମନ୍ତେ ଖର୍ଚ୍ଚ କରାଯାଇଥିଲା ତଥାପି ତାହାକୁ ବୁଝନ୍ତି କି କିନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ ଏହା ଥିଲା ଏହା ତ ସର୍ବପ୍ରଥମେ ମୋହର ହେବାକୁ ଧାରଣା ଜାତ କରିଥିଲା ଆଉ ତତ୍ପରେ ମଣ୍ଡଳୀର ପୁଣି ସୁସମାଚାର ପ୍ରଚାର ଅଭିଯାନର ଅର୍ଥ ରୂପେ ବିଚାରିତ ହେବାକୁ ଥିଲା ପୁଣି ଏହାକୁ ସେପରି କରି ଦେଖାଇବା ନିମନ୍ତେ ସେମାନଙ୍କ ଏକ ପନ୍ଥା ରହିଅଛି ଆପଣମାନେ ତ ଜାଣନ୍ତି ସେମାନେ ସବୁ ପ୍ରକାର ରକ୍ଷାର ମାର୍ଗକୁ ପ୍ରସ୍ତୁତ କରିପାରନ୍ତି ସୁତରାଂ ମୁଁ ତାପରେ କହିଥିଲି ଆଚ୍ଛା ତେବେ ମୁଁ ଏପରି ଜଣେ ଅଟେ ମୁଁ ତାହାକୁ ସେପରି ଆଦୌ କରିବି ନାହିଁ ଆଉ ସେ କହିଥିଲେ ଆଚ୍ଛା ସେହିପରି ଉପାୟ ସହିତ ଆମମାନେ ମକଦ୍ଦମାକୁ ଯଦି ଜିତିପାରନ୍ତୁ କାରଣ ମୁଁ କରିବି ମୁଁ ସେଗୁଡ଼ାକୁ ବ୍ୟକ୍ତିଗତ ଦାନ ରୂପେ ଘୋଷଣା କରିଦେବି ବୁଝନ୍ତି କି ଓ ସରକାରଙ୍କ ମାଧ୍ୟମରେ ମୁଁ ତାହାକୁ ବ୍ୟକ୍ତିଗତ ଦାନ ଗୁଡାକ କହି ଘୋଷଣା କରିଦେବି ପୁଣି କହିଥିଲେ ତତ୍ପରେ ମୁଁ ତାହାକୁ ଯେତେବେଳେ ସେପରି ଘୋଷଣା କରିଦେବି ତାପରେ $10,000 ସବୁକିଛି ଅର୍ଥ ସତ୍ତ୍ୱାଧିକାର ରୂପେ ବିବେଚିତ ହୋଇଯିବ ଆଉ ତତ୍ପରେ ଆପଣ ପୁନଶ୍ଚ ତା ସହିତ ଯଥାସାଧ୍ୟ ସମ୍ବନ୍ଧିତ ହୋଇଯିବେ ପୁଣି ସେହି ସବୁକୁ ତଦାରଖ କରିବାକୁ ନିମନ୍ତେ ସେମାନେ ଆପଣଙ୍କୁ ଆହୁରି 5 ବର୍ଷ ଅଟକାଇ ଦେବେ ବୁଝନ୍ତି ତ ଆପଣମାନେ ଚେକ୍ ଯେତେବେଳେ ଲେଖିଥାନ୍ତି ତତ୍ପରେ ଏହା ସନ୍ଦେହ ମୁକ୍ତ ବ୍ୟବସ୍ଥାର ପ୍ରକୋଷ୍ଠ ମଧ୍ୟରେ ଯାଇଥାଏ ସେମାନେ ତାହାର ନକ୍ସାକୁ ଉଠାଇଥାନ୍ତି ସେହି ଚେକ୍ର ଏକ ନକଲ ଉଠାଇଥାନ୍ତି ଅବଶ୍ୟ ମୁଁ ସବୁକିଛି ଚେକ୍ ଗୁଡାକୁ ମଧ୍ୟ ସେହିପରି ଭାବେ ଲାଭ କରିଥିଲି ଯେଉଁଗୁଡାକୁ ମୁଁ ଏହି ବ୍ୟବସ୍ଥା ମଧ୍ୟ ଦେଇ ଯିବାକୁ ପଡିଥିଲା ସୁତରାଂ ସେମାନେ କହିଥିଲେ ତାହିଁ ସେପରି ଏକ କ୍ଷେତ୍ର ଅଟେ ଯାହା ମଧ୍ୟକୁ ସେମାନେ ଆପଣଙ୍କୁ ପୁନର୍ବାର ଟାଣି ନେବେ ଆଉ ସେ ଏପରି କହିଥିଲେ ବ୍ରହ୍ମ ମହାଶୟ ଆଉ ଗୋଟିଏ ବିଷୟ ଆପଣ ଯଦି କଦାପି ସରକାରଙ୍କ ଦ୍ୱାରା ସମନ ପାଇ ଡକାଯାଇଥାନ୍ତି ପୁଣି ଅଭିପ୍ରାୟରେ ଯେପରି ଡକାଯାଇଥାନ୍ତି ଆପଣ ଯଦି କଣ କରିଥାନ୍ତି ସେତେ କିଛି ଯାଏ ଆସେ ନାହିଁ ତଥାପି ଜନସାଧାରଣଙ୍କ ଦୃଷ୍ଟିରେ ଆପଣ ଜଣେ ପ୍ରତାରକ ଅଟନ୍ତି ବୁଝନ୍ତି ତ କିନ୍ତୁ ତାହା ସବୁକିଛିର ସମାପ୍ତି ଅଟେ ବିସିସିପି ଅଞ୍ଚଳର ସେହି ସାଧାରଣ ବ୍ୟାପ୍ତି ସେବକଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ସେ ଅତି ସାଧାରଣ ବ୍ୟକ୍ତି ଜଣେ ଏକ ମହିଳା ଅଭିଯୋଗ କରି ଏପରି କହିଥିଲେ ଯେ ସେ ଆସି ତାଙ୍କୁ ଅପମାନିତ କରିଥିଲେ ପୁଣି ସେ ବ୍ୟକ୍ତିଟି ଉକ୍ତ ଗ୍ରାମାଞ୍ଚଳର ସବୁ ଆଡ଼କୁ ଏକତ୍ର କରିଥିଲେ ଏପରିକି ସେ ତ ଘଟଣା ଦିନର ଦିନକ ପୂର୍ବେ କିମ୍ବା ଦିନକ ପରେ ମଧ୍ୟ ସେହି ସହରାଞ୍ଚଳରେ ଆଦୌ ନଥିଲେ ଏପରି କ୍ରୋଧର ସହିତ ଯେ ବିଚାରପତି ମଧ୍ୟ ଓଲଟା ରାୟ ଦେଇଥିଲେ ପୁଣି ଉକ୍ତ ମହିଳାଙ୍କ ପ୍ରତି ଅସଦାଚରଣ କରିଥିବାରୁ ତାଙ୍କୁ ଦୋଷୀ କରିଥିଲେ ଆଉ କହିଥିଲେ ତାଙ୍କୁ ଯିବା ପାଇଁ ଛାଡ଼ି ଦିଅନ୍ତୁ। ସମସ୍ତ ଅଞ୍ଚଳରେ ଏ ବିଷୟକୁ ଉପଦେଷ୍ଟା ମଣ୍ଡଳୀର ପରୀକ୍ଷା ଦିନ କରାଯାଇଥିଲା। ତତ୍ପରେ କ'ଣ ଘଟିଥିଲା ତା ଆପଣ ଜାଣନ୍ତି କି? ଆମେରିକୀୟ ଅଧିବାସୀମାନଙ୍କର 75% ଜନତାଗଣ ଏପରି କହିଥିଲେ ଯେ ଯେଉଁଠାରୁ ଧୂଆଁ ବାହାରିଥାଏ ସେଠାରେ ଅଗ୍ନି ରହିଥାଏ। ପୁଣି ସେହି ଗରିବ ସାଧାରଣ ବ୍ୟକ୍ତିଟି ଯେପରି ନିର୍ଦ୍ଦୋଷ ମୁଁ ହୋଇପାରନ୍ତି କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତି ହୋଇପାରନ୍ତି, ଆପଣ ବାକି ଜୀବନର ଦିନମାନଙ୍କରେ ସେହି କଷ୍ଟକୁ ଅନୁଭବ କରିବେ, ଯଦିଓ ଏହା ସେଇ ତାଙ୍କର କୌଣସି ସମ୍ପର୍କ ରହିନଥିଲା। ମୁଁ ବହୁତ ଦୁଃଖିତ ହୋଇପଡ଼ିଥିଲି, କିଛି କ୍ଷଣ ନିମନ୍ତେ ଅତି ଦୁଃଖିତ ହୋଇପଡ଼ିଥିଲି। ଏପରି ଚିନ୍ତା କରିଥିଲି ଯେ ମୁଁ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୋର ଜୀବନକୁ ସମର୍ପିତ କରିଅଛି, ପ୍ରଜାବର୍ଗଙ୍କୁ ସେମାନଙ୍କ ସ୍ତରଗୁଡ଼ାକ ଦେବା ନିମନ୍ତେ ବୁଝନ୍ତି ତ ପ୍ରସ୍ତୁତ କରିବାକୁ, ପୁଣି ସମସ୍ତ କାର୍ଯ୍ୟଗୁଡ଼ିକୁ ସୁଚାରୁରୂପ ଭାବେ କରିବାକୁ, ପୁଣି ଯାହା କିଛି ଉପଯୁକ୍ତ କାର୍ଯ୍ୟ ଅଟେ ତାହାକୁ କରିବାକୁ, ପୁଣି ପ୍ରଜାବର୍ଗଙ୍କୁ ଧାର୍ମିକ ବ୍ୟକ୍ତି ରୂପେ ପ୍ରସ୍ତୁତ କରିବାକୁ ମୁଁ ଚେଷ୍ଟା କରିଥିଲି। ମାତ୍ର ମୁଁ ତ ନିଜେ ଜଣେ ପ୍ରତାରକ ଅଟେ, ଏହା ଭାବି ମୁଁ ଅତି ଦୁଃଖିତ ହୋଇଥିଲି। ମୁଁ ଚିନ୍ତା କରିଥିଲି ଏହି ଜଗତରେ ଥାଇ ମୁଁ କ'ଣ ସେବା କାର୍ଯ୍ୟ କରିଥିଲି। ତତ୍ପରେ ମୋ ପାଖକୁ ଏକ ସମାଚାର ଆସିଥିଲା ଆଉ ମୁଁ ବାଇବଲକୁ ଦେଖିଥିଲି। ବାଇବଲ ମଧ୍ୟରେ ଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ପ୍ରକାର କ୍ଷମଣୀୟ ବିଷୟ ନୁହେଁ। ପ୍ରତ୍ୟେକ ଜଣ ଯେଉଁମାନେ ଆଧ୍ୟାତ୍ମିକ ସେବା କାର୍ଯ୍ୟରେ ସେବା କାର୍ଯ୍ୟ ପଦବୀକୁ ପାଇଥିଲେ, ଯଦି ସେମାନଙ୍କ ନୈତିକ ଜୀବନରେ କିମ୍ବା ସାଧୁ ପ୍ରାଣ ଜୀବନରେ ଶୟତାନ ପ୍ରବେଶ କରିପାରିନଥିଲା, ତେବେ ସରକାର ସେମାନଙ୍କୁ ଧରିଥିଲେ। କିନ୍ତୁ ଯେକୌଣସି ବିଷୟର ପରିସ୍ଥିତି ମଧ୍ୟକୁ ଆପଣମାନେ ଫେରିଯିବାକୁ ଇଚ୍ଛା କରନ୍ତି ସେଟାକୁ ଫେରି ଯାଆନ୍ତୁ। ଏହି ବିଗତ ଦିନମାନଙ୍କର ଘଟଣାବଳୀରୁ ଆରମ୍ଭ କରି ମୂଷା, ଦାନିଏଲ, ଏବ୍ରିୟ ସନ୍ତାନଗଣ, ବାପ୍ତିଜକ ଜୋହନ, ଯୀଶୁଖ୍ରୀଷ୍ଟ ସମସ୍ତେ ସରକାରଙ୍କ କ୍ରୁର ପୁଣି ପ୍ରାଣଦଣ୍ଡରେ ଦଣ୍ଡିତ ହୋଇ ମୃତ୍ୟୁ ଇତର ପାଉଲ ବଡ ଯାକୁବ ଛୋଟ ଯାକୁବ ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସରକାରଙ୍କ କ୍ରୁର ନୀତିର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଯେହେତୁ ଏହା ସେପରି ଅଟେ, ପ୍ରତ୍ୟେକ ସରକାର ଶୈତାନର ସିଂହାସନ ଅଟେ, ଯୀଶୁ ସେପରି କହିଥିଲେ, ବାଇବଲ ଏହାକୁ ସେପରି କହିଥାଏ, ବୁଝନ୍ତି ତ ପ୍ରତ୍ୟେକ ସରକାର ଶୈତାନ ଦ୍ୱାରା ନିୟନ୍ତ୍ରଣାଧୀନ ଅଟନ୍ତି। କିନ୍ତୁ ଏପରି ଏକ ସରକାର ଦିନେ ଆସିବାକୁ ଯାଉଅଛି ଯାହା ଯୀଶୁଙ୍କ ଦ୍ୱାରା ଶାସିତ ହେବ, ମାତ୍ର ତାହା 1000 ବର୍ଷର ରାଜତ୍ୱ କାଳରେ ସେପରି ହେବ। ତଥାପି ଏହି ସରକାର ଗଣ, ବର୍ତ୍ତମାନର ସରକାର ଗଣ, ସେମାନେ ଯେ ଅତି ଉତ୍ତମ ଅଟନ୍ତି ଏପରି ଆମମାନେ ଯେତେ ଚିନ୍ତା କରୁନା କାହିଁକି, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ସେମାନଙ୍କ ପଛରେ ସେମାନେ ଯାହା କିଛି ଅଟନ୍ତି, ସେମାନେ ସମ୍ପୂର୍ଣ୍ଣ ରୂପେ ଶୈତାନ ଦ୍ୱାରା ଅଧିକୃତ ଅଟନ୍ତି। ସେ ଏପରି କହିଥିଲା, ଏହି ସକଳ ରାଜ୍ୟ ଗୁଡାକ ମୋହର ଅଟନ୍ତି, ମୁଁ ଯାହାକୁ ଇଚ୍ଛା କରିଥାଏ ତାହା ସେମାନଙ୍କ ସହିତ କରିଥାଏ, ଅତେ ତୁମେ ଯଦି ଆମ ସାମ୍ନାରେ ପ୍ରଣାମ କରିବ ତେବେ ସେହି ସକଳକୁ ଆମ୍ଭେ ତୁମକୁ ଦେବା। ଯୀଶୁ କହିଥିଲେ, ଦୂର ହ ଶୈତାନ, କାରଣ ତୁମ୍ଭେ ପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ। ଆଉ ତତ୍ପରେ ମୁଁ ଅତି ହତୋତ୍ସାହିତ ହୋଇପଡ଼ିଥିଲି, ମୋର ପତ୍ନୀ ମୋର କଥା ଗୁଡାକ ଶୁଣୁଅଛନ୍ତି। ମୁଁ ଘରକୁ ଫେରି ଯାଇଥିଲି ଆଉ ମୁଁ କହିଥିଲି, ଆଜ୍ଞା ନୁହେଁ, ମୁଁ ଯଦି ମୁଁ ଧାରିଥିଲି ମୁଁ ନିଶ୍ଚିତ ରୂପେ ପରିଶୋଧ କରିବି, ମୁଁ ଏହାକୁ ଧାରି ନାହିଁ, ତେଣୁ ମୁଁ ଏହା କେବଳ ପରିଶୋଧ କରିଦେବି, ସେପରି କର୍ମକୁ କରିବାକୁ ଯାଉନାହିଁ, ତାହା ହିଁ ସବୁକିଛି ଅଟେ। ମୁଁ ପଚାରିଥିଲି, ଯେକୌଣସି ପରେ ହେଉନା କାହିଁକି ମୁଁ ଏହାକୁ କିପରି ପରିଶୋଧ କରିପାରେ। ତେଣୁ ମୁଁ ଘରକୁ ଫେରି ଯାଇଥିଲି, ପୁଣି ମୁଁ କହିଥିଲି, ମେଡା ପିଲାମାନଙ୍କ ମୁଖ ଧୋଇ ଦିଅ, ସେମାନଙ୍କ ଲୁଗାପଟା ଗୁଡାକ ସଜାଡ଼ି ଦିଅ, ମୁଁ ଯାଉଅଛି। ପୁଣି ମୁଁ କହିଥିଲି, ଏପରିକି ସେମାନେ ସୁଦ୍ଧା ହେବେ ନାହିଁ, ସବୁକିଛି ବିଷୟ ସେଗୁଡ଼ିକ ତ ବିଶୃଙ୍ଖଳିତ ହୋଇପଡ଼ିଅଛି। ପୁଣି ମୁଁ ପଚାରିଥିଲି, ମୁଁ କ'ଣ ଅପରାଧ କରିଅଛି ମୋତେ କହିଦିଅ। ଆଉ ମୁଁ କହିଥିଲି, ଏହା ସତ୍ତ୍ୱେ ମୋ ପାଇଁ $40,000 ଦଣ୍ଡାଦେଶ ଅସହ୍ୟ, ତାହା ଯେ ମୋତେ କିପରି ଲାଗିଥିଲା ଏହା ସୁଦ୍ଧା ଆପଣମାନେ ହୃଦବୋଧ କରିନପାରନ୍ତି। ପୁଣି ସେ ଭିତରକୁ ଚାଲି ଆସିଥିଲେ, ପୁଣି ଜଣେ ସୁଗୃହିଣୀ ପତ୍ନୀ ଯେପରି ପ୍ରାୟ ବ୍ୟବହାର କରନ୍ତି ସେପରି କହିଥିଲେ ମୁଁ କହିଥିଲି, ମୁଁ ତ ଛାଡ଼ୁଅଛି, ମୁଁ ଯାଉଅଛି। ସେ କହିଥିଲେ, ତାହା ଯେ କିଛି ଉପକାର କରିବ ଏପରି ତୁମେ ଚିନ୍ତା କରିଥାଉ କି? ଏହା ପରେ ଅଦ୍ୟାବଧି ପ୍ରାର୍ଥନା କରିଥିଲ କି? ମୁଁ ଚିନ୍ତା କରିଥିଲି, ଆଚ୍ଛା ତେବେ ମୋତେ ପୁନର୍ବାର ପ୍ରାର୍ଥନା କରିବାଟା ସମ୍ଭବତଃ ଭଲ ହୋଇପାରେ। ମୁଁ ଭିତରକୁ ଚାଲି ଯାଇଥିଲି, ପୁଣି ଏପରି ଲାଗିଥିଲା ଯେପରି ସେ ଧର୍ମଶାସ୍ତ୍ରର ଏକ ଅଂଶ ମୋତେ କହିଥିଲେ। ସର୍ବଦା ଆମମାନେ ଧର୍ମଶାସ୍ତ୍ରକୁ ଧ୍ୟାନ କରିବାକୁ ଇଚ୍ଛା କରିଥାଉ, ଈଶ୍ୱର ସେପରି ସମସ୍ୟାର ପାଇଁ କ'ଣ ଯେ କରିଥିଲେ ତାହାକୁ ଜାଣିବାକୁ ଚାହୁଁଥାଉ, ଆପଣମାନେ ବୁଝନ୍ତି କି? ପୁଣି ଏକଦା ତାଙ୍କୁ ଏପରି ପ୍ରଶ୍ନ ପଚରା ଯାଇଥିଲା ଯେ ଆପଣମାନେ ଜାଣନ୍ତି, ଚେଷ୍ଟା କରୁଥିଲେ ସରକାରଙ୍କ ଉଦ୍ଦେଶ୍ୟରେ ତାଙ୍କୁ ଦୋଷାରୋପ କରି ଅଭିଯୁକ୍ତ କରିବାକୁ ସେମାନେ ପ୍ରୟାସ କରୁଥିଲେ। ସେମାନେ ତାଙ୍କୁ ପଚାରିଥିଲେ, ଆମମାନଙ୍କ ପରି ସ୍ୱାଧୀନ ଯୁହୁଦୀମାନଙ୍କୁ କାଇସରଙ୍କୁ କର ଦେବା କିମ୍ବା ପାଉଣା ଦେବା ନ୍ୟାୟ ସଙ୍ଗତ ଅଟେ କି? ସେ କହିଥିଲେ, ତୁମମାନଙ୍କ ପାଖରେ ଅଧଲିଟିଏ ଅଛି କି? କହିଥିଲେ, ଏହା ଉପରେ କାହାର ଚିତ୍ର ଅଙ୍କିତ ହୋଇ ଅଛି? କହିଥିଲେ, କାଇସରଙ୍କର। କହିଥିଲେ, ତେବେ ତ ଯାହା କାଇସରଙ୍କର ଅଟେ ତାହା କାଇସରଙ୍କୁ ଦିଅ, ପୁଣି ଯାହା ପରମେଶ୍ୱରଙ୍କର ଅଟେ ତାହା ପରମେଶ୍ୱରଙ୍କୁ ଦିଅ। ପୁଣି ମୁଁ ସେ କଥାକୁ ଚିନ୍ତା କରିଥିଲି, ବାଇବଲର ସେଇ ଅଂଶଟିକୁ ଖୋଲିଥିଲି, ପୁଣି ତାହାକୁ ପାଠ କରିଥିଲି। ମୁଁ ଚିନ୍ତା କରିଥିଲି, ହେ ପ୍ରଭୁ, ପ୍ରକୃତରେ ତାହା ହିଁ ସତ୍ୟ କଥା ଅଟେ, କିନ୍ତୁ ଏହା ତ କାଇସରଙ୍କ ପ୍ରାପ୍ୟ ନୁହେଁ, ଏହା ତ ଆପଣଙ୍କ ହିଁ ଥିଲା, ଏହା ଆଦୌ କାଇସରଙ୍କ ନଥିଲା। ଏହା ଯଦି ମୋର ପ୍ରାପ୍ୟ ଧନ ହୋଇଥାନ୍ତା, ପୁଣି ମୁଁ ତାହାକୁ ଗ୍ରହଣ କରିଥାନ୍ତି, ଅଧିକା ସେପରି କର ଗୁଡାକ ଦେବା ପାଇଁ କିମ୍ବା ସେପରି କିଛି ବ୍ୟବସ୍ଥାକୁ ନିଶ୍ଚୟ କରିଥାନ୍ତି, ପୁଣି ତାହା ତ ଭିନ୍ନ ଧରଣର ବିଷୟ ହୋଇଥାନ୍ତା, ଅର୍ଥାତ୍ ଏହା କାଇସରଙ୍କର ପ୍ରାପ୍ୟ ହୋଇଥାନ୍ତା। ତଥାପି ଏହା ତ ଆପଣଙ୍କର ପ୍ରାପ୍ୟ ଅଟେ, ବୁଝନ୍ତି ତ, ପୁଣି ଏହା ତ ସର୍ବପ୍ରଥମେ ଏହା ତ କାଇସରଙ୍କ ପ୍ରାପ୍ୟ ଆଦୌ ନଥିଲା। ଆପଣଙ୍କୁ ଜଣା ସେ ସର୍ବଦା ଧର୍ମଶାସ୍ତ୍ରରୁ ଉତ୍ତରଟିଏ ହାସଲ କରିଥିଲେ। କିଛିଟା ଆଗରୁ କେବଳ ପାଠ କରିଥାଏ, ସେ କହିଥିଲେ, ସିମନ କୁହ ତ ଦେଖି, ତୁମ୍ଭ ନିକଟରେ ମାଛ ଧରା ବଂଶୀ ନାହିଁ କି? ବୁଝନ୍ତି ତ, ତୁମେ ତ ସର୍ବଦା ନିଜ ପାଖରେ ମାଛ ଧରା ବଂଶୀ ଓ ସୂତା ରଖିଥାଅ। ପୁଣି ଆଜିର ପ୍ରାତଃ କାଳରେ ମୁଁ ମାଛର ପେଟ ମଧ୍ୟରେ ସେହି ନଦୀର ଗଭୀରତମ ସ୍ଥାନରେ କିଛି ଅର୍ଥକୁ ସଞ୍ଚୟ କରି ରଖିଥିଲି, ତୁମେ ତାହା ଜାଣ। କହିଥିଲେ ମୁଁ ସଞ୍ଚୟ କରିଥିଲି, ପୁଣି ମୁଁ ଯାହା କିଛି ବ୍ୟାଙ୍କରେ ଗଚ୍ଛିତାକାରେ ରଖିଅଛି, ସେହି ସଞ୍ଚୟ ଅଧିକାରୀ ଜଣକ ନିଶ୍ଚିତ ରୂପେ ତାହା ତୁମକୁ ପ୍ରଦାନ କରିବ। କେବଳ ସେଠାକୁ ଚାଲିଯାଅ, ପୁଣି ନଦୀରେ ବଂଶୀ ପକାଅ, ପୁଣି ପୁଣି କୂଳକୁ ତାହାକୁ ସେଥିରେ ଧରି ଆଣିଥାଅ, ତା ମୁଖକୁ ଖୋଲି ପକାଅ। ଆପଣ ବୁଝନ୍ତି କି? ପୁଣି ସେ କରିବ, ତା ମୁଦ୍ରାଟିଏ ବାହାର କରି ପକାଇବ। ଆମ୍ଭେମାନେ ସରକାରଙ୍କ ବିଘ୍ନର କାରଣ କଦାପି ନ ହେଉ, ରାଜାଙ୍କର ବିଘ୍ନର କାରଣ ଆଦୌ ହୁଅ ନାହିଁ। ବୁଝନ୍ତି ତ, ସିମୋନ ଯାଇ ତାହାକୁ ପରିଶୋଧ କର, ତାହା ତୁମମାନଙ୍କ ପାଇଁ ପୁଣି ମୋ ପାଇଁ ପରିଶୋଧର କାରଣ ହେବ। ମୁଁ ଚିନ୍ତା କରିଥିଲି, ସତରେ ପରମେଶ୍ୱର, ଆପଣ ରାଷ୍ଟ୍ର ବିଭିନ୍ନ ଅଞ୍ଚଳର ମାଛର ବ୍ୟାଙ୍କ ଗୁଡିକ ସେପରି ଅନ୍ୟାନ୍ୟ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିଅଛନ୍ତି, ତଥାପି ଏହା କିପରି ଭାବରେ ଯେ ସଫଳ ହେବ ତାହା ମୁଁ ଜାଣେ ନାହିଁ। ତଥାପି ମୁଁ ଯାଇଥିଲି ଏଠାରେ ଏହି ଆରାଧନାଳୟରେ, କେତେକ ଭାଇଗଣଙ୍କୁ ମୁଁ ଉପସ୍ଥିତ ଥିବାର ଦେଖୁଅଛି, ଯେଉଁମାନେ ମୋର ସମସ୍ୟା କାଳରେ ମୋ ସଙ୍ଗେ ଠିଆ ହୋଇଥିଲେ। ଆଉ ମୁଁ ଖଣ୍ଡେ କାଗଜ ଲେଖି ସେମାନଙ୍କ ପାଖକୁ ପଠାଇଥିଲି, ପୁଣି $40,000 ଅର୍ଥକୁ ପାଇଥିଲି, ପୁଣି ତାହା ପରିଶୋଧ କରିଦେଇଥିଲି। ମୁଁ ଘରକୁ ଫେରି ଯାଇଥିଲି, ପୁଣି ଯେଭଳି ଭାବରେ ସେହି ଚେକ୍କୁ ଲେଖିଥିଲି ତାହାକୁ ଭଲ ଭାବରେ ବୁଝିବା ନିମନ୍ତେ ମୁଁ ଚାହିଁଥିଲି, କାରଣ ହୋଇପାରେ ସେମାନେ ମୋ ପାଖକୁ ପୁନଃ ଫେରି ଆସିପାରନ୍ତି। ମୁଁ କହିଥିଲି ଏହା ସେପରି କୁହାଯାଇପାରେ ଯେ ମୁଁ ସମସ୍ତ କର ପ୍ରଦାନରୁ ମୁକ୍ତ ଅଟେ। ଯେ ବ୍ୟକ୍ତି ଏଥୁଅନ୍ତେ ତାହାକୁ ହସ୍ତାକ୍ଷର କରନ୍ତି, ସେ ନିଶ୍ଚିତ ରୂପେ ଏକ ପ୍ରକାର ବଡ଼ ଧରଣର ସମସ୍ୟାରେ ଏଥୁଅନ୍ତେ ପଡ଼ିବାକୁ ଯାଉଅଛନ୍ତି। ସେମାନେ ଏହାକୁ କରିବେ କି ନାହିଁ ଏହାକୁ ବୁଝିବା ନିମନ୍ତେ ମୁଁ ବ୍ୟାଙ୍କର କର୍ମକର୍ତ୍ତାଙ୍କୁ ସେଥିପାଇଁ ଡକାଇବାରେ ଲାଗିଥିଲେ। ପୁଣି ପରିଶେଷରେ ବବ୍ ମୋତେ କହିଥିଲେ ଯେ ସେ କହିଥିଲେ, ବିଲି, ସେମାନେ ଏହାକୁ କରିସାରିଅଛନ୍ତି। ପୁଣି ମୁଁ ଭିତରକୁ ଚାଲି ଯାଇଥିଲି, ପତ୍ନୀଙ୍କ ଗଳାରେ ମୋହର ବାହୁଦ୍ୱୟକୁ ଫେରାଇ ଦେଇଥିଲି। ମୁଁ କହିଥିଲି, ପ୍ରିୟେ, ମୁଁ ମୁକ୍ତ ଅଟେ। ମୁକ୍ତ ହୋଇଯିବାର ଅନୁଭୂତିଟି କିପରି ମହାନ ଅଟେ, ସୁତରାଂ ମୁଁ ଏହାକୁ ବର୍ତ୍ତମାନ ଫେରସ୍ତ କରିପାରିବି। ସେମାନେ ମୋ ପାଇଁ ଏହାକୁ ପ୍ରକୃତରେ ସହଜ ସାପେକ୍ଷ କରିଦେଇଅଛନ୍ତି। ପୁଣି ମୁଁ ପ୍ରତିବର୍ଷ $4,000 କରି ପରିଶୋଧ କରିଦେଇ ପାରିବି। ବର୍ତ୍ତମାନ ମୁଁ ମଣ୍ଡଳୀ ମୁଁ କୌଣସି ପ୍ରକାରେ ଆଉ କଦାପି ବୃଥା ବୁଲାବୁଲି କରି ନପାରେ। ମୋତେ ତ ମୁକ୍ତ ହୋଇଯିବାକୁ ହିଁ ଅଛି, ପୁଣି କାର୍ଯ୍ୟକୁ ଚାଲି ଯିବାକୁ ଅଛି। ପୁଣି ମୁଁ ଏହାକୁ ପରିଶୋଧ କରିବା ନିମନ୍ତେ ମୋତେ 10 ବର୍ଷର ସମୟକୁ ଆବଶ୍ୟକ କରିବ। ପୁଣି ଯୀଶୁ ଯଦି ସେତେବେଳେ ପର୍ଯ୍ୟନ୍ତ ନ ଆସନ୍ତି, ତେବେ ମୋତେ ସେତିକିଟା ବର୍ଷ ଲାଗିଯିବ। ପୁଣି ତାହା ଯେତେବେଳେ ସେ ଯେତେବେଳେ କରନ୍ତି, ତତ୍ପରେ ସବୁତକ ଋଣ ଗୁଡାକ ପରିଶୋଧ ହୋଇଯାଇଥାଏ, ଯେ କୌଣସି ପ୍ରକାରେ ପରିଶୋଧ ହୋଇଯାଇଥାଏ। ସୁତରାଂ ତେବେ ତ ଏକ, ତେଣୁ ମୁଁ ଆଶା କରେ ଯେ ଆପଣମାନେ ସମସ୍ତେ ଆପଣମାନଙ୍କ ପ୍ରାର୍ଥନା ଗୁଡିକ ଆଜି ରାତ୍ରି କାଳରେ ମୁଁ ତାହାରି ଉପରେ କିଛିଟା ଲଗାତାର ରୂପେ ପ୍ରଚାର କରିବି। ତଥାପି ଆପଣମାନଙ୍କ ପ୍ରାର୍ଥନା ଗୁଡିକ ହିଁ ମୋତେ ଖୁବ୍ ସାହାଯ୍ୟ କରିଥିଲା। ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦିଏ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଯେକୌଣସି ସ୍ଥାନରେ ଥାଏ ନା କାହିଁକି, ସେଥିରେ କିଛି ଯାଇ ଆସେ ନାହିଁ, ମୁଁ ତାହାକୁ କଦାପି ଭୁଲିଯିବି ନାହିଁ। ଆଜି ରାତିରେ ପ୍ରଭୁ ଯଦି ସେପରି ଇଚ୍ଛା କରନ୍ତି, ତେବେ କେତେ ଗୁଡିଏ ସତ୍ୟତାକୁ ଯାହାକି ମୁଁ ଜାଣେ ତାହା ବର୍ଣ୍ଣନା କରିବାକୁ ଇଚ୍ଛା କରେ। ପୁଣି ଆସିବା ନିମନ୍ତେ ନିଶ୍ଚିତ ହୁଅନ୍ତୁ। ଏତେବେଳେ ମନେ ରଖନ୍ତୁ, ମହାଶୟଗଣ, ଏହା କି ପ୍ରକାର ସମୟ ଅଟେ। ବର୍ତ୍ତମାନ ଆମମାନେ ସେ ଆଡ଼କୁ ଅଗ୍ରସର କରୁଅଛୁ। ପୁଣି ଏହି ସପ୍ତାହର ବାକି ଦିନମାନଙ୍କ ନିମନ୍ତେ ସେମାନେ କାର୍ଯ୍ୟକ୍ରମର ଏକ ସମ୍ପୂର୍ଣ୍ଣ ସୂଚୀକୁ ସେ ଲାଭ କରିଅଛନ୍ତି ଏପରି ମୁଁ ଆଶା କରେ। ପୁଣି ସୋମବାର ଦିନର ରାତ୍ରି କାଳଟି ଅଟେ, ଆଜିର ପୁଣି ଆଜି ରାତ୍ରିର ଓ ସୋମବାର ଦିନର ଉପାସନା ଗୁଡ଼ିକ ଅଟେ। ପୁଣି ସୋମବାର ଦିନର ରାତ୍ରି କାଳଟି ଉଜାଗର ରାତ୍ରିର ଉପାସନା ଅଟେ, ଆଉ ତତ୍ପରେ ତାହା ଆପଣମାନଙ୍କୁ ମଙ୍ଗଳବାର ଦିନ ଅବସରକୁ ଦେଇଥାଏ, ନୂତନ ବର୍ଷ ଦିନଟିକୁ ପ୍ରଦାନ କରିଥାଏ। ଆପଣମାନେ ସହର ବାହାରୁ ଯଦି ଆସିଥାନ୍ତି ତେବେ ଘରକୁ ଫେରିଯାଇପାରନ୍ତି। ପୁଣି ସେହି ଉପାସନା ନିମନ୍ତେ ଆମମାନେ କେତେକ ସୁଯୋଗ୍ୟ ବ୍ୟକ୍ତିଗଣଙ୍କୁ ଏଠାରେ ଲାଭ କରିବୁ। ସେମାନେ କେତେକ ଉତ୍ତମ ପ୍ରଚାରକଗଣଙ୍କୁ ଏକ ବଡ଼ ଧରଣ ଦଳକୁ ଏଠାରେ ଲାଭ କରିବୁ। ପୁଣି ସମସ୍ତେ ପାଳି ପାଳି କରି ମଧ୍ୟ ରାତ୍ରି ସମୟ ପର୍ଯ୍ୟନ୍ତ ପ୍ରଚାର କରିବାରେ ଲାଗିଥିବେ। ପୁଣି ଯେକୌଣସି ସମୟରେ ସେମାନେ ପ୍ରଭୁବୋଧ ଗ୍ରହଣ କରିଥାନ୍ତି, ଏହା ଯଦି କାର୍ଯ୍ୟସୂଚୀ ମଧ୍ୟରେ ଥାଏ ତଥାପି ସେମାନେ ଏ ବର୍ଷ ସେପରି କରନ୍ତି କି ନାହିଁ ତାହା ମୁଁ ଜାଣେ ନାହିଁ। ଠିକ୍ ସେତିକି ବେଳେ ଯେତେବେଳେ ଅନ୍ୟମାନେ ହର୍ଷୋଲ୍ଲାସ ପୁଣି ଚିତ୍କାର କରୁଥିବେ, ପୁଣି ଶିକାର କରୁଥିବେ, ପୁଣି ମଦ୍ୟପାନ କରୁଥିବେ, ପୁଣି ସେପରି ହସଖୁସିରେ ମାତି ରହିଥିବେ, ଆମମାନେ ପ୍ରଭୁବୋଧ ନେଉଥିବୁ। ଆମେନ୍। ପ୍ରଭୁ ଭୋଜନ ସହିତ ଆମମାନେ ନୂତନ ବର୍ଷକୁ ଆରମ୍ଭ କରିବୁ। ପୁଣି ଆପଣମାନେ ସମସ୍ତେ ନିମନ୍ତ୍ରିତ ଅଟନ୍ତି, ଆଉ ମୁଁ ଆଶା କରେ ଯେ ଆପଣମାନେ ଯଦି ଅପେକ୍ଷା କରନ୍ତି ଯେ ସ୍ୱର୍ଗସ୍ଥ ପରମେଶ୍ୱର ଆପଣମାନଙ୍କୁ ଯେପରି ସୁଯୋଗଟିଏ ଦେବେ ଯଦି କରିପାରନ୍ତି। ଆଉ ଏଥିପୂର୍ବେ କି ଆମମାନେ ବାକ୍ୟପାଠ କରୁ, ମୁଁ ଏହାକୁ ସୁଦ୍ଧା କହିବାକୁ ନିମନ୍ତେ ଇଚ୍ଛା କରେ। ଅର୍ଥାତ୍ ମୁଁ ନିଶ୍ଚିତ ରୂପେ ଏହି ମଣ୍ଡଳୀକୁ ଧନ୍ୟବାଦ ଦିଏ, ଏହାର ସଦସ୍ୟମାନଙ୍କୁ ଧନ୍ୟବାଦ ଦିଏ, ଏହି ବହୁମୂଲ୍ୟ ପୋଷାକ ନିମନ୍ତେ ଧନ୍ୟବାଦ ଦିଏ ଯାହାକି ଆପଣମାନେ ମୋ ପାଇଁ କିଣିଥିଲେ। ଆପଣମାନଙ୍କୁ ବହୁତ କରି ଧନ୍ୟବାଦ, ତାହା ତ ମୋ ପାଇଁ ବହୁତ କିଛି ଅଟେ। ଆପଣମାନଙ୍କର ଶୁଭେଚ୍ଛା କାର୍ଡ ଗୁଡ଼ିକ ପୁଣି ଉପହାର ଗୁଡ଼ିକ ଯାହାକି ବଡ଼ଦିନର ଅବସରରେ ଆପଣମାନେ ଦେଇଅଛନ୍ତି, ପୁଣି ଦାନ ଗୁଡ଼ିକ ଯାହାକି ଆପଣମାନେ ମୋର ପରିବାରକୁ ପଠାଇ ଅଛନ୍ତି, ପୁଣି ଓହୋ ମୁଁ ସେଗୁଡ଼ିକ ମୋ ପାଇଁ ଅଗଣିତ ଅଟନ୍ତି। ପୁଣି ଛୋଟ ଛୋଟ ବିଷୟ ଗୁଡ଼ିକ ତାହା ଅଟେ ଯାହାକି ମୋର ହୃଦୟସ୍ଥିତ କ୍ଷୁଦ୍ର ସ୍ଥାନକୁ ସ୍ପର୍ଶ କରିପାରେ ନାହିଁ, କୌଣସି ଅନ୍ୟ ବସ୍ତୁ ସେପରି କରିପାରେ ନାହିଁ। ଆପଣମାନଙ୍କଠାରୁ ଯାହା ମିଳିଥାଏ ସେଗୁଡ଼ିକ ନିମନ୍ତେ ଅନ୍ୟ କୌଣସି ବସ୍ତୁ ସେହି ସ୍ଥାନକୁ ନେଇପାରେ ନାହିଁ। ପୁଣି ସେହିପରି ଭାବରେ ସେମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ଅର୍ଥ ଆକାରରେ ସେମାନଙ୍କର ବଡ଼ଦିନ ଉପହାର ଗୁଡ଼ିକୁ ମୋ ପାଖକୁ ପଠାଇଥିଲେ, ପୁଣି ଅନ୍ୟ କେତେଜଣ ମଧ୍ୟ ପଠାଇଥିଲେ, ଯେପରିକି କେହି ଜଣେ ଭାଇ ମୋ ପାଖକୁ ପକେଟ ବହି ପଠାଇଥିଲେ, ପୁଣି ତାହା ତୋ ମୋହର ନାମକୁ ତାହାପରେ ଲିଖିତ ଥାଇ ମିଳିଥିଲା। ତା ମଧ୍ୟରେ ଏକ ଛୋଟ କଣ୍ଟା ମଧ୍ୟ ଥିଲା ଯଦ୍ୱାରା ଆପଣ ଆର୍ ପାର୍ କରି ଦେଖିପାରନ୍ତି। ପୁଣି ଏହା ଉପରେ ପ୍ରଭୁଙ୍କର ପ୍ରାର୍ଥନା ଲିଖିତ ହୋଇ ରହିଥିଲା, ଆଉ ବା କେପରି ଧରଣ ବସ୍ତୁ ଗୁଡ଼ିକ ଥିଲା ଏହା କେବଳ ଆମମାନେ କେବଳ ସଂଗ୍ରହ କରି ସାହିତ୍ୟ ରଖିଥିଲୁ। ପତ୍ନୀ ଆଉ ମୁଁ ପୁଣି ସନ୍ତାନଗଣ ଆପଣମାନଙ୍କୁ ବହୁତ କରି ଧନ୍ୟବାଦ ଦେବାକୁ ଚାହିଁଥାଉ, ଏହା ଖୁବ୍ ଛୋଟ ଆକାର ଏକ ଧନ୍ୟବାଦ ଅଟେ। ତଥାପି ମୁଁ ଏହାକୁ କହିବି, ଏହି ଜଣେ ବ୍ୟକ୍ତି କୃତଜ୍ଞତା ପ୍ରକାଶ କରିପାରୁଥିବା ଭଳି ଏହା ତ ସବୁଠାରୁ ଶ୍ରେଷ୍ଠ ବଚନ ଅଟେ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଏହାଠାରୁ ଅଧିକ କିଛି ଶ୍ରେଷ୍ଠ ବିଷୟ ଆଉ ହୋଇ ନପାରେ। ବର୍ତ୍ତମାନ ଆଉ ସେ ଭାତୃଗଣଙ୍କ ଉଦ୍ଦେଶ୍ୟରେ ଏହା ଅଟେ ଯେଉଁମାନେ ଆଜି ଏହି ସ୍ଥାନରେ ଉପାସନା ମଧ୍ୟରେ ଉପସ୍ଥିତ ଅଛନ୍ତି, ପୁଣି ଯେଉଁମାନେ ମୋ ପାଇଁ ସେହି ରାଇଫଲ ବନ୍ଧୁକଟିକୁ କିଣିଥିଲେ। ମୁଁ ମୋର ବସ୍ତ୍ରକୁ ପିନ୍ଧି ଆସିପାରିଥିଲି, କିନ୍ତୁ ମୁଁ ବନ୍ଧୁକଟିକୁ ଆରାଧନାଳୟକୁ ଆଣିପାରିନଥିଲି, ତଥାପି ଏହା ଥିଲା। ସେତେବେଳେ ମୋ ବିରୁଦ୍ଧରେ ସେମାନଙ୍କ କିଛିଟା ଆପତ୍ତି ବିଜୟ ପ୍ରକୃତରେ ରହିଥାଇପାରେ, ସେଗୁଡ଼ାକ ନଥିଲେ କି, ତେଣୁ କରି ମୁଁ ନିଶ୍ଚିତ ରୂପେ ଆପଣମାନଙ୍କୁ ଧନ୍ୟବାଦ ଦିଏ। ହେ ମୋର ଭାଇମାନେ, ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦିଏ। ପୁଣି କିଛି ସମୟ ପାଇଁ ମୁଁ ସେମାନଙ୍କର ନାମ ଗୁଡ଼ିକୁ ପାଠ କରିବାକୁ ଯାଉଥିଲି, କିନ୍ତୁ ଗତକାଲି ଭାଇମାନଙ୍କ ମଧ୍ୟରୁ ଜନୈକ ଭାଇ ମୋ ପାଖକୁ ଯାଇଥିଲେ, କହିଥିଲେ ଓହୋ କିନ୍ତୁ ସେପରି କରନ୍ତୁ ନାହିଁ, ଆଦୌ କରନ୍ତୁ ନାହିଁ, ଭାଇ ବ୍ରହ୍ମ ମୋତେ ଧନ୍ୟବାଦ ଦିଅନ୍ତୁ ନାହିଁ, ତାହା ତ ଏହା ସହିତ ରହିଥିବା ସକଳ ଆନନ୍ଦକୁ ଅର୍ଥହୀନ କରିଦେବ। ଦେଖନ୍ତି ତ, ସୁତରାଂ ମୁଁ ଚିନ୍ତା କରିଥିଲି ଯେ ହୋଇପାରେ ବାକି ସଦସ୍ୟଗଣ ଠିକ ସେହିପରି ଧରଣ ବିଚାରକୁ ଅବଶ୍ୟ ଚିନ୍ତା କରୁଥାଇପାରନ୍ତି, ତଥାପି ମୁଁ ଆପଣମାନଙ୍କ ନାମ ପାଇଥିଲି, ସେଗୁଡ଼ାକ ଟାଇପ୍ କରାଯାଇ ସାରିଅଛି। ମୁଁ ସେସବୁ ମୁଁ ସବୁବେଳେ ଏହାକୁ ମନେ ରଖିବି। ପୁଣି ପରମେଶ୍ୱର ବହୁଳ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ମୁଁ ଯେ କେଉଁ ବିଷୟର ଆଶ୍ୱସ୍ତି ଲାଭ କରିଥାଏ ତାହାକୁ ଆପଣମାନେ ଜାଣନ୍ତି, ଆଉ ସେ ଅଧ୍ୟୟନ କୋଠରୀକୁ ଚାଲିଯାଇଥାଏ, ପୁଣି ସେଠାରେ ବସି ପଡ଼ିଥାଏ, ପୁଣି ସମସ୍ତ ସମୟଟି ଏକାକୀ ସେଠାରେ ବିତାଇ ଦେଇଥାଏ। ମୁଁ ଯେତେବେଳେ ଅଧିକ ଚିନ୍ତିତ ହୋଇପଡ଼ିଥାଏ ମୁଁ ଆଉ ଆଗକୁ ବଢ଼ି ପାରି ନଥାଏ। ପୁଣି କୌଣସି ଏକ ସ୍ଥାନକୁ ଶିକାରରେ ଯାଇଥିବା କାର୍ଯ୍ୟକ୍ରମ ଉପରେ ବିଚାର କରିଥାଏ କିମ୍ବା କୌଣସି ଅଞ୍ଚଳକୁ ମାଛ ମାରିବାକୁ ଯାଇଥିବା କାର୍ଯ୍ୟକ୍ରମ ଉପରେ ଚିନ୍ତା କରିଥାଏ। ମୁଁ ତାହା ପସନ୍ଦ କରିଥାଏ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ କିଛି କ୍ଷଣ ନିମନ୍ତେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ଆମମାନେ ନିଜ ନିଜର ମସ୍ତକ ଗୁଡ଼ିକୁ ଅବନତ କରି ପାରିବା କି? ଯେତେବେଳେ ବାକ୍ୟ ପାଠ କରିବା ନିମନ୍ତେ ଆମମାନେ ଆଗକୁ ବଢ଼ିଥାଉ, ମୁଁ ନିଶ୍ଚିତ ଯେ ଆଜିର ପ୍ରାତଃକାଳରେ ଅନେକ ଗୁଡ଼ିଏ ଅନୁରୋଧ ଅବଶ୍ୟ ରହିଅଛି, ଯେଉଁଗୁଡ଼ାକ ଗଣନା କରିବା ଭଳି ନୁହେଁ, ଅସଂଖ୍ୟ ଅଟେ। ତେଣୁ ମୁଁ ଚିନ୍ତା କରିଥାଏ ଆମମାନେ ନିଜ ନିଜର ମସ୍ତକ ଗୁଡ଼ିକୁ ଯେତେବେଳେ ଅବଗତ କରି ରଖିଅଛୁ, ଆପଣମାନଙ୍କର ପ୍ରମୁଖ ଅନୁରୋଧ ଯଦି ସେପରି କିଛି ଅନୁରୋଧ ଆପଣମାନଙ୍କ ମଧ୍ୟରେ ରହିଅଛି, କେବଳ ନିଜ ହୃଦୟ ମଧ୍ୟରେ ତାହାକୁ ରଖିଥାନ୍ତୁ। ପୁଣି ନିଜର ହସ୍ତ ଗୁଡାକୁ ଉପରକୁ ଉଠାଇ ରଖିଥାନ୍ତୁ ଆଉ କହନ୍ତୁ, ହେ ପରମେଶ୍ୱର, ମୁଁ ଯେତେବେଳେ କଣ ଚିନ୍ତା କରୁଅଛି ତାହା ଆପଣଙ୍କୁ ଜଣା। ପ୍ରଭୁ ଯୀଶୁ, ଆପଣ ତ ପ୍ରତ୍ୟେକ ହାତକୁ ଦେଖନ୍ତି, ପୁଣି ତାହାର ପଛ ଭାଗରେ ଯେ କିପରି ଧରଣର ବିନତି ରହିଅଛି ତାହାକୁ ସୁଦ୍ଧା ଆପଣ ଜାଣନ୍ତି। ସେହି ହସ୍ତର ଛାୟା ତଳେ ଏକ ପ୍ରକାର ଅନୁରୋଧ ବିଦ୍ୟମାନ ହୋଇ ରହିଅଛି। ଆମମାନେ ଏତେବେଳେ ଅତି ସଦ୍ଭକ୍ତିର ସହିତ ଆପଣମାନଙ୍କ ଜୀବିତ ପରମେଶ୍ୱରଙ୍କ ସିଂହାସ ନିକଟକୁ ଆସୁଅଛୁ, ଦୁର୍ବ୍ରବର୍ଣ୍ଣର ସେହି ପକ୍ଷ ତଳକୁ ଆସୁଅଛୁ ଯାହାକି ସମୟର ପରିସୀମାକୁ ଭେଦ କରି ପ୍ରସାରିତ ହୋଇଥାଏ, ଯେଉଁଠାରେ ଯେହୋବା ପରମେଶ୍ୱର ସେହି ଅଞ୍ଚଳ ମଧ୍ୟରେ ବିରାଜିତ ହୋଇ ରହିଥାନ୍ତି। ପୁଣି ଖ୍ରୀଷ୍ଟଙ୍କ ରକ୍ତ ସେ ବେଦୀ ଉପରେ ଆଚ୍ଛାଦିତ ହୋଇ ରହିଅଛି। ଆମମାନେ ତାଙ୍କ ଦ୍ୱାରା ସେ ରକ୍ତର ମଧ୍ୟରେ କଥାବାର୍ତ୍ତା କରିଥାଉ, ଯେପରି କହିଥିଲେ, ତୁମମାନେ ମୋ ନାମରେ ପିତାଙ୍କୁ ଯାହା କିଛି ଇଚ୍ଛା କର, ମାଗ, ତାହା ତୁମମାନଙ୍କୁ ଦିଆଯିବ। ହେ ପରମେଶ୍ୱର, ଆଜିର ପ୍ରାତଃ କାଳରେ ଆପଣ ଶୁଣିବେ ନାହିଁ କି? ପୁଣି ସେମାନଙ୍କର ଅନୁରୋଧ ଗୁଡ଼ିକର ଉତ୍ତର ଦେବେ ନାହିଁ କି? ସେମାନଙ୍କ ସହିତ ଆଜି ମୁଁ ମୋର ପ୍ରାର୍ଥନାକୁ ସମର୍ପଣ କରେ, ଯେପରି ଆପଣ ଏହାକୁ ପ୍ରଦାନ କରିବେ। ହେ ପ୍ରଭୁ, ଏଠାରେ ରୁମାଲ ଗୁଡ଼ିକ ରଖାଯାଇଅଛି ଯେଉଁମାନେ ପୀଡିତ ପୁଣି ସଂକଟାପନ୍ନ ଅଟନ୍ତି ସେମାନଙ୍କଠାରୁ। ପୁଣି ବାଇବଲରୁ ଆମମାନେ ଶିକ୍ଷା ଲାଭ କରିଅଛୁ ଯେ ସେମାନେ ପାଉଲଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ଆଣୁଥିଲେ ଆଉ ସେଗୁଡାକୁ ରୋଗୀମାନଙ୍କ ଉପରେ ଖୋଇ ଦିଆଯାଉଥିଲା ଆଉ ଦୁଷ୍ଟାତ୍ମା ଗୁଡିକ ବାହାରି ଯାଉଥିଲେ, ପୁଣି ରୋଗ ଛାଡି ଯାଉଥିଲା। ହେ ପିତା, ବହୁତ ଦିନ ଧରି ଆମମାନେ ଯେପରି ଜାଣିଅଛୁ, ପୁଣି ଆମମାନେ ନିଶ୍ଚିତ ରୂପେ ଜାଣୁ ଯେ ଆମମାନେ ତ ସାଧୁ ପାଉଲ ନୁହଁ, ତଥାପି ଏହା ସତ୍ତ୍ୱେ ଆମମାନେ ଅନୁଭବ କରିଥାଉ ଯେ ତାହା ତ ପାଉଲ ଆଦୌ ନଥିଲେ, ମାତ୍ର ଏହା ଖ୍ରୀଷ୍ଟ ହିଁ ଥିଲେ ଯିଏ ତାଙ୍କ ମଧ୍ୟରେ ବାସ କରି ରହିଥିଲେ। ପୁଣି ଧର୍ମଶାସ୍ତ୍ରର ଉକ୍ତି ଅନୁସାରେ ଆପଣ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ହେ ପ୍ରଭୁ, ଏହି ସଦସ୍ୟଗଣ ଏପରି ବିଶ୍ୱାସ କରନ୍ତି ଯେ ଆମମାନେ ଈଶ୍ୱରଙ୍କୁ ଯଦି ମାଗୁ, ପୁଣି ଏହି ରୁମାଲ ଗୁଡ଼ିକୁ ଗଙ୍ଗରେ ନେଉ ଆଉ ସେମାନେ ପୀଡ଼ିତମାନଙ୍କ ଉପରେ ଯଦି ସେଗୁଡାକ ରଖିଦିଅନ୍ତି ତେବେ ସେମାନେ ସୁସ୍ଥ ହୋଇଯିବେ। ପୁଣି ହେ ପ୍ରଭୁ, ଏହି ରୁମାଲ ଗୁଡ଼ିକ ଯେତେବେଳେ ପୀଡ଼ିତମାନଙ୍କ ଉପରେ ରଖାଯାଏ ସେତେବେଳେ ଏହା ଯେ ତଦ୍ରୁପ ହେବ ତାହା ମୁଁ ପ୍ରାର୍ଥନା କରେ। ଏହା ଏପରି କଥିତ ହୋଇଥିଲା ଯେ ଏକଦା ଇସ୍ରାଏଲ ପ୍ରଜାଗଣ କର୍ମସ୍ଥଳକୁ ଯିବା ପାଇଁ ଆରମ୍ଭ କରିଥିଲେ, ପ୍ରତିଜ୍ଞା ଦେଶ ଆଡ଼କୁ ଯାତ୍ରା କରୁଥିଲେ, ପୁଣି ସୁଫସାଗର ସେମାନଙ୍କ ଯାତ୍ରା ପଥର ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲା, ମାତ୍ର ପରମେଶ୍ୱର ତ କ୍ରୋଧପୂର୍ଣ୍ଣ ଚକ୍ଷୁରେ ଅଗ୍ନିସ୍ତମ୍ଭ ଦ୍ୱାରା ଦଳକୁ ଦୃଷ୍ଟିପାତ କରିଥିଲେ ଆଉ ସେହି ସାଗର ଭୟ ପାଇଯାଇଥିଲା। ପୁଣି ତାହା ଆପଣଙ୍କ ପ୍ରଚଣ୍ଡ ଦେହ ଗୃହଗୁଡ଼ିକୁ ପୁଣି ଜଳରାଶିକୁ ଶାନ୍ତ କରି ପକାଇଥିଲା ଆଉ ଇସ୍ରାଏଲ ଶୁଷ୍କ ଭୂମି ଦେଇ ପ୍ରତିଜ୍ଞା ଦେଶକୁ ଚାଲି ଯାଇଥିଲା। ହେ ପ୍ରଭୁ, ଯୀଶୁଖ୍ରୀଷ୍ଟଙ୍କ ରକ୍ତ ମଧ୍ୟ ଦେଇ ଆଜି ଦୃଷ୍ଟିପାତ କରନ୍ତୁ। ପୁଣି ଆଜିର ପ୍ରାତଃ କାଳରେ ଆମମାନେ ବିଶ୍ୱାସ ଯେଉଁ କର୍ମକୁ ପ୍ରଦର୍ଶନ କରୁଅଛୁ ତାହାକୁ ଆପଣ ଦେଖନ୍ତୁ। ପୁଣି ଶୈତାନ ଭୟଭୀତ ହେଉ ଆଉ ଏଠାରୁ ଦୂରକୁ ପଳାୟନ କରୁ। ପୁଣି ଏହି ସବୁ ପ୍ରବାସୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି ସେମାନେ କରିପାରନ୍ତି। ପୁଣି ସେହି ପ୍ରତ୍ୟେକ ଜଣଙ୍କ ଉପରେ ଯେତେବେଳେ ଏହି ରୁମାଲ ଗୁଡ଼ିକ ରଖାଯାଏ ସେମାନେ ଯେପରି ହୋଇଯାଇପାରନ୍ତି, ପଥଟି ସେମାନଙ୍କ ପାଇଁ ଯେପରି ଖୋଲିଯାଇପାରେ, ରୋଗବ୍ୟାଧି ଗୁଡ଼ାକ ଛାଡ଼ିଯାଇପାରେ, ପୁଣି ପ୍ରତିଜ୍ଞାର ଦେଶକୁ ସେମାନେ ଯେପରି ଆଗକୁ ଯାତ୍ରା କରିପାରନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ତାଳିତ ହେବା ଦ୍ୱାରା, ସେହି ଅଗ୍ନିସ୍ତମ୍ଭଙ୍କ ଦ୍ୱାରା ତାଳିତ ହେବା ଦ୍ୱାରା ସେମାନେ ଯେପରି ସେହି କାର୍ଯ୍ୟକୁ କରିପାରନ୍ତି ଏହାକୁ ଦାନ କରନ୍ତୁ। हे प्रभु दान करंतु एते बेले सेवा गुडी को वचन गुडी को विषय वस्तु को शास्त्र पाठ को आशीर्वाद करंतु पुनी आजिर प्रातः काल रे पवित्र आत्मा जेपरी वाक्य को ग्रहण करि परंती पुनी अपत्यक प्रति या को सुस्पष्ट सहित परिवेशन करि परंती हे प्रभु जेपरी करि परंती जेतु कोनसि एक महा घटना आड़ को आम मान जेपरी अग्रसर करुअछु कोनसि एक भयानक समय आड़ को धम्मान हेवछु जहाँ विषय आम मैंने किसी हेले जानी न था हे प्रभु आम मान हृदय गुड़िक तो असाधारण रूपे आंदोलित हो जाए भक्ति सहित आम मैंने आपण निकट को वाक्य निकट को जिते आसी था आम मैंने आप निकट में प्रार्थना कर अर्थ को आम मान निकट में व्याख्या करेंगे जेहेतु जीशु नाम से आम मैंने आपको निवेदन करू आमेन। पुणि आज राति काल कदापि भूलतु ना सही समय टी यह कृपकार समय अटे आते बेले आज प्रात काल निम्ते मुझ अध्याय खोलिया चाहे जो मान सहित बाइबल अच्छी कि लिखि नियंतु यदि आपरी इच्छा करती धर्मशास्त्र अध्याय गुड़िक जो स्थान किसी समय निम्ते आम प्रचार करने को चाहबु ता प्रेरित मान पुस्तक मिली थाए होई परे आम मैंने दुईट कि विभिन्न अंश पाठ करू प्रथम प्रेरित 26:15 पद टी आरंभ करेरित 25:15 पद को पाठ करू तत्पर आम मैंने प्रेरित 23:11 पद को पाठ करू तत्पर यह सहित आप जोग कर पारती इच्छा करती पाठ करने निम्ते संभवतः मुझे समय पाई न पारे फिलिपियो 1:20 पद को जोग कर पारती तो सब जाक अंश एक उद्देश्य निम्ते समान वचन पाई अटे प्रेरित 26:15 पद से आम मैंने एपरी पाठ कर प्रभु आपण किए पुणी प्रभु कहले जे जीशु को तुम्हें ताड़ना करूअछ आम्भे से ही उठ अपना पद से भरा दे ठिया हो कारण यही उद्देश्य आम्भे तुम्ह निकट उभा होइअछ पुणी तुम्हको आम्भर सेवक आम्भे आम्भर जे जो दर्शन पाइअछ ओ पाइब से सब साक्षी स्वरूप मनीत करने उद्देश्य तुम्हको दर्शन देअछ सजाति उपजाति माने जपरी अंधकार आलोक प्रति ओ शैतान शक्ति ईश्वर प्रति फेरती पुणी पाप क्षमा और आम ठाकुर विश्वास द्वारा पवित्रकृत लोक मान मध्य अधिकार प्राप्त हमती से चक्षु उन्मोचन करने निम्ते आम्भे तुमको निकट पठाई अच्छु आम्भे तुमको रक्षा कर हे राजन अग्रिपा मुझसे ही स्वर्गीय दर्शन अबाध्य हेली ना किन्तु प्रथम दमिश्क ओ जेरुसलम लोक मान निकट जिहुदा प्रदेश समस्त अंचल विद्यार्थी मान निकट प्रचार लगिले जब से मन परिवर्तन करी परमेश्वर प्रति फेरी आसंती मन परिवर्तन उपयुक्त कार्य करती पुनर्बार प्रेरित 23:11 पद से एपरी लिखित हो अछि प्रभु ताखे ठिया कहले साहस धर हे पाउल कारण तुम्हें जपरी जेरुसलम आम्भ विषय साक्ष्य दे अछ सेपरी तुम्हको रोम साक्ष्य देवाक हे परमेश्वर आपनार पवित्र आशीष गुडी को एही अनुग्रह द्वारा पवित्र वाक्य को जहाँ आपण मानक सम्मुख आम मैंने रखिअछु तहीं अध्ययन पर बहुल रूपे ढाली दियंतु कही जन व्यक्ति कथबार्ता करूथबार मु सुनिथिली किंबा किछि के पूर्व रे दीक्षा उथबार रे मु ता सुनिथिली पुनि से सही वचन ध्रुव सत्य निश्चयता को व्यवहार करथिले पुणी मु चिंता करी ता तो सब उत्तम वचन टे अटे बहुधा मु निश्चित रूपे जपरी वचन को सुनी सारी अच्छी ता ही अटे मुबर शब्दकोश को खोली देखी थी वेबसर विश्लेषण अनुसार यह तो अपनार सिद्धता अटे अपनार शक्ति अपरिसीम अटे पूर्व निश्चय बोधक पुणी एक चरम दशा अटे पुणी सर्वशेष ता ही आमेन अटे ता सबकि अटे ଯୁବ ସତ୍ୟ ଏହା ତ ସେପରି ଏକ ବିଷୟ ଅଟେ, ଏହା ଆପଣାର ଶକ୍ତିରେ ଅପରିସୀମ ଅଟେ, ଶବ୍ଦ ନିଶ୍ଚୟତା ଏହା ହିଁ ଅଟେ, ଏହା ତ ଆପଣାର ସିଦ୍ଧ ଅଟେ, ଏହାର ସବୁକିଛି ପରିଚୟ ତାହା ହିଁ ଅଟେ, ଏହା ତାହା ଏହାକୁ ସ୍ଥିରତା ପ୍ରଦାନ କରିଥାଏ। ଆଉ ମୁଁ ଚିନ୍ତା କରିଥିଲି ତାହା ତ ଗୌରବଜନକ ବିଷୟ ଅଟେ, ତାହା ତ ଚମତ୍କାର ବଚନ, ଆଉ ଏକ ବଚନ ତାହା ତ ପ୍ରକାଶିତ ହୋଇଥିବା ଚିନ୍ତା ଅଟେ। ସର୍ବପ୍ରଥମେ ଏହାକୁ ଚିନ୍ତାଟିଏ ହେବାକୁ ହିଁ ଅଛି, ଆଉ ତତ୍ପରେ ଏହା ବଚନ ରୂପେ ପ୍ରକାଶିତ ହୋଇଥାଏ। କାରଣ ବିନା ବିଚାର କରି ଆପଣ ନିଜର ବଚନ ଗୁଡାକୁ କଦାପି କହିପାରନ୍ତି ନାହିଁ। ଆମ୍ଭେମାନେ ପରଭାଷା ଗୁଡ଼ିକରେ ଯେତେବେଳେ କଥାବାର୍ତ୍ତା କରିଥାଉ, ଆମମାନଙ୍କର କୌଣସି ଚିନ୍ତା ରହିନଥାଏ। ଏହା ତ ପରମେଶ୍ୱର ଅଟନ୍ତି ଯିଏକି ବିଚାର ଗୁଡ଼ିକୁ ଆୟତ୍ତ କରିଅଛନ୍ତି। ଏହା ତ ପରମେଶ୍ୱରଙ୍କର ଚିନ୍ତା ଯାହାକି ଆମମାନଙ୍କ ଉଷ୍ଠ ଗୁଡାକୁ ବ୍ୟବହାର କରୁଅଛନ୍ତି। ଆମମାନେ ଚିନ୍ତା କରିନଥାଉ ଆପଣମାନେ ଯେତେବେଳେ ପରଭାଷା ଗୁଡ଼ିକରେ କଥାବାର୍ତ୍ତା କହୁଥାନ୍ତି, ତାହା ଯେ କଣ କହୁଅଛନ୍ତି ଆମମାନେ ବୁଝିନଥାଉ। ଯଦି ତାହା ପ୍ରେରଣାତ୍ମକ କଥା ହୋଇଥାଏ, ଆପଣମାନେ ଯେତେବେଳେ ବ୍ୟାଖ୍ୟା କରିଥାନ୍ତି ଆପଣ ଯେ କଣ କହୁଅଛନ୍ତି ତାହାକୁ ସୁଦ୍ଧା ଆପଣ ଜାଣିନଥାନ୍ତି। ଆପଣ ତ କେବଳ ତାହାକୁ କହିଥାନ୍ତି, ତାହା ହିଁ ସବୁକିଛି ଅଟେ, ବୁଝନ୍ତି ତ? ତାହା ଈଶ୍ୱର ଅଟନ୍ତି। ପୁଣି ଭାବବାଣୀ କରୁଥିବା ସମୟରେ ଆପଣ ତ ନିଜର ବିଚାର ଗୁଡ଼ିକୁ ବ୍ୟବହାର କରୁନଥାନ୍ତି, ତାହା ତ ପରମେଶ୍ୱରଙ୍କର ବିଚାର ଗୁଡ଼ିକ ଅଟେ। କାରଣ ଆପଣ ଏପରି କଥା କହୁଥାନ୍ତି ଯେଉଁ ବିଷୟ ଗୁଡ଼ିକୁ ଆପଣ ସାଧାରଣ ରୂପେ କହିବା ସମୟରେ ଚିନ୍ତା କରିବେ ନାହିଁ, ବୁଝନ୍ତି ତ? କିନ୍ତୁ ନିଶ୍ଚୟତା ନାମକ ବଚନଟି ତାହା ତ ଏକ ଶେଷ ପରିଣତି ଅଟେ। ପୁଣି ସେହି ହେତୁରୁ ମୁଁ ବିଚାର କରିଥାଏ ଯେ ପ୍ରତ୍ୟେକ ବ୍ୟକ୍ତିର ଏକ ଶେଷ ପରିଣତିକୁ ହେବାକୁ ହିଁ ଅଛି। ପୁଣି ପ୍ରତ୍ୟେକ ବିଷୟର ମହାନ ସଫଳତା ଯାହାକି କଦାପି ସମ୍ପାଦନ ହୋଇଅଛି, ସେଗୁଡ଼ିକର ପଛରେ ନିଶ୍ଚୟତା ପ୍ରତିକ୍ରିୟା ଅବଶ୍ୟ ରହିଅଛି। ଏହା ଯେ କିପରି ଧରଣର ଏକ ବିଷୟ ଥିଲା ସେଥିରେ କିଛି ଯାଏ ଆସେ ନାହିଁ, ମାତ୍ର ଏହା ପଛରେ ଧ୍ରୁବ ସତ୍ୟ ବିଷୟ ଅବଶ୍ୟ ହିଁ ରହିଅଛି। ପୁଣି ପ୍ରତ୍ୟେକ ମନୁଷ୍ୟ କୌଣସି ଏକ ନିଶ୍ଚିତ ବସ୍ତୁକୁ ହାସିଲ କରିବା ପୂର୍ବେ ପ୍ରଥମେ ତାକୁ ନିଶ୍ଚୟତାକୁ ଲାଭ କରିବାକୁ ହିଁ ଅଛି। ପୁଣି ଏହାର ପଛରେ ସର୍ବଶ୍ରେଷ୍ଠ ଶକ୍ତି ତାହା ହିଁ ଅଟେ, ଅର୍ଥାତ୍ ସେହି ନିଶ୍ଚୟତା ମଧ୍ୟକୁ ପଦାର୍ପଣ କରିବା ପର୍ଯ୍ୟନ୍ତ ତାହା ହିଁ ଅନ୍ୟଟିର ପରିପୂରକ ଅଟେ। କିମ୍ବା ଆମେନ୍ କିମ୍ବା ଆପଣ ଯାହା କିଛି ଅଟନ୍ତି ତାହାର ସର୍ବଶେଷ ନିଷ୍ପତ୍ତି ଅଟେ। ଆପଣ କିଛି ବସ୍ତୁକୁ ପାଇଛନ୍ତି, ପୁଣି ଅନ୍ୟ ଅର୍ଥରେ କହିବାକୁ ଗଲେ ଆପଣଙ୍କୁ ତାହା ସୁସ୍ଥିର କରିବାକୁ ହିଁ ଅଛି। ଯାହା କିଛି ବିଷୟକୁ କଦାପି ସଫଳତା ସହିତ ଲାଭ କରାଯାଇଅଛି ତାହାର ଏହା ସର୍ବଶେଷ ନିଷ୍ପତ୍ତି ଅଟେ। ଏହା କୌଣସି ଏକ ସ୍ଥାନରେ ଅଛି ହୋଇପାରେ, ଏହା ବିଭିନ୍ନ ଧରଣର ପରିସ୍ଥିତି ମଧ୍ୟ ଦେଇ ଗତି କରିଥାଇପାରେ, ସେହି ଯୋଗ୍ୟ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ସେପରି କରିପାରିଥାଏ, ତଥାପି ଏହାର ସକଳ ପ୍ରକାର ପରିସ୍ଥିତି ସହିତ ଆମେନ୍ ରହିଅଛି। ସେପରି ଏକ ବିଷୟ ତନ୍ମଧ୍ୟରେ ଅବଶ୍ୟ ରହିଅଛି, ଆପଣ ସେଥିରୁ ଗୋଟିଏ ଲାଭ କରିବା ବିନା ଜୀବନର ମାର୍ଗ ଦେଇ କଦାପି ବଢ଼ିପାରନ୍ତି ନାହିଁ। ଆପଣ ଯେବେ ବିବାହ କରିଥିଲେ ସେହି ନିର୍ଣ୍ଣୟଟିକୁ ଗ୍ରହଣ କରିନେବା ପର୍ଯ୍ୟନ୍ତ ଆପଣଙ୍କର ମସ୍ତିଷ୍କରେ କିଛି ବିଶେଷଣ ପ୍ରତିକ୍ରିୟା ନିଶ୍ଚିତ ରୂପେ ଜାଗ୍ରତ ହୋଇଥିଲା। ତାହା ତ ଆପଣଙ୍କ ପତ୍ନୀଙ୍କ ପାଇଁ ପ୍ରେମଟି ଥିଲା, କିମ୍ବା ଆପଣଙ୍କ ପତ୍ନୀଙ୍କ ପାଇଁ ସେପରି ଏକ ପ୍ରେମ ଅବଶ୍ୟ ଥିଲା। ଆଚ୍ଛା, ତେବେ ଜୋହନଙ୍କ ପତ୍ନୀଙ୍କ ଠାରୁ ସେ ସମ୍ଭବତଃ ରୂପବତୀ ନଥିଲେ, ଅଥବା ସେ ଆଚ୍ଛା ତେବେ ତ ସେ ସେତେଟା ଆକର୍ଷଣୀୟ ନଥିଲେ, ତଥାପି ତାଙ୍କ ମଧ୍ୟରେ କିଛିଟା ବିଶେଷ ଧରଣର ଗୁଣ ରହିଥିଲା ଯାହାକି ଆପଣଙ୍କୁ ବିବଶ କରି ପକାଇଥିଲା। ହଁ, ଆପଣମାନେ ଏପରି କହନ୍ତି, ଅନ୍ୟ ଜଣଙ୍କ ପରି ସେ ସମ୍ଭବତଃ ସେପରି ରୂପବତୀ ହୋଇପାରିନଥିଲେ, କିମ୍ବା ଅନ୍ୟ ଜଣଙ୍କ ପରି ସମ୍ଭବତଃ ସେ ସେପରି ରୂପବାନ ହୋଇନପାରନ୍ତି, ତଥାପି ସେ ବ୍ୟକ୍ତିଙ୍କର ସମ୍ବନ୍ଧରେ କିଛିଟା ଭିନ୍ନ ବିଷୟ ଜଣାଯିବା ପାଇଁ ଏକ ପ୍ରକାର ନିଶ୍ଚୟତାକୁ ଅବଶ୍ୟ ରହିବାକୁ ହିଁ ଅଛି। ପୁଣି ସେହି ହେତୁରୁ ଆପଣ ସିଦ୍ଧାନ୍ତରେ ଅଟଳ ହୋଇ ରହିଥାନ୍ତି। ପୁଣି ତାହା ଯଦି ସେପରି ହୋଇନଥାଏ, ତେବେ ଆପଣଙ୍କୁ ବିବାହ ନ କରିବାଟା ଉତ୍ତମ ହେବ, ତାହା ହିଁ ସ୍ଥିରତା ଅଟେ, ତାହା ହିଁ ନିଶ୍ଚୟତା ଅଟେ। ଆମମାନେ ଅନେକ ବ୍ୟକ୍ତିଗଣଙ୍କ ବିଷୟରେ ଚିନ୍ତା କରିପାରିବା ଯେଉଁମାନେ ବାଇବଲରେ ଆପଣଙ୍କ ନିଶ୍ଚୟତାକୁ ପାଇଥିଲେ। ଓହୋ, ବାଇବଲର ଘଟଣାବଳୀ ଗୁଡ଼ିକର ଉପରେ ଆଧାର କରି ଆମେ ଏହାକୁ ଗ୍ରହଣ କରିପାରୁ। ପୁଣି ଆଜିଠାରୁ ଆରମ୍ଭ କରି ପୂର୍ଣ୍ଣ 2 ସପ୍ତାହ ପର୍ଯ୍ୟନ୍ତ ଏହି ସ୍ଥାନରେ ଉପସ୍ଥିତ ରହିପାରୁ, ତଥାପି ଏହାର ନିଷ୍କର୍ଷକୁ ଆଦୌ ପହଞ୍ଚି ନପାରୁ, ଯଦି ବାଇବଲ ମଧ୍ୟରେ ଥିବା ନିଶ୍ଚୟତାର ବିଷୟକୁ ଆମମାନେ ଚିନ୍ତା କରିଥାଉ। ଉଦାହରଣ ସ୍ୱରୂପ କେବଳ ଅଳ୍ପକେ କହିବା ନିମନ୍ତେ ମୋତେ ସେଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା 2ଟି ବିଷୟକୁ ବ୍ୟାଖ୍ୟା କରି କହିବାକୁ ଦିଅନ୍ତୁ, ଆଇବଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ପୁଣି ସେ ଏକ ନିଶ୍ଚୟତା ବିଷୟକୁ ଲାଭ କରିଥିଲେ। ସେହି ଧାର୍ମିକ ବ୍ୟକ୍ତିଙ୍କ ପାଇଁ ସବୁକିଛି ପରିସ୍ଥିତି ଅତି ଭୟାନକ ଧରଣର ହୋଇପଡିଥିଲା। ପୁଣି ସେ ଯେ ଧାର୍ମିକ ବ୍ୟକ୍ତି କଦାପି ନଥିଲେ ଏପରି ତ ଆମେ ସାହସ କରି ସୁଦ୍ଧା କହି ନ ପାରୁ, ଯେହେତୁ ସେ ଯେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ ଏହା ତ ସ୍ୱୟଂ ପରମେଶ୍ୱର କହିଥିଲେ। ସେ ସମୟରେ ଆଇବଙ୍କ ପରି ସେପରି ଧାର୍ମିକ ବ୍ୟକ୍ତି ଏହି ମହିମଣ୍ଡଳରେ ଆଉ କେହି ନଥିଲେ। ସେ ତ ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ସିଦ୍ଧ ପୁରୁଷ ଥିଲେ, ଆଉ ସେ ଏହାକୁ ଜାଣିଥିଲେ। ଯେହେତୁ ସେ ଶେଷ ପରିଣତିକୁ ପହଞ୍ଚିଥିଲେ, ସେ ଏକ ନିଶ୍ଚୟତାକୁ ଲାଭ କରିଥିଲେ। ଯେତେବେଳେ ସବୁକିଛି ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପରୀତ ଧରଣର ବୋଲି ଧାରଣା କରାଯାଇଥିଲା, ରୋଗ ବ୍ୟାଧି ଦେଖିବାକୁ ମିଳିଥିଲା, ତାଙ୍କର ବନ୍ଧୁଗଣ ସମ୍ଭବତଃ ଏପରି କହିପାରିଥିଲେ, ହେ ଆୟୁବ, ବର୍ତ୍ତମାନ ତୁମର ପରିଚୟଟି ତାହା ହିଁ ଅଟେ। ପୁଣି ତୁମେ ଯେ ପାପ କରୁଅଛ ଏହା ହିଁ ତାହାର ପ୍ରମାଣ ଅଟେ, ତୁମ୍ଭେ ଦୁର୍ଜନ ବ୍ୟକ୍ତି ଅଟ। ଆଉ ତତ୍ପରେ ବିଶପ୍ ମହାଶୟ ଆସିଥିଲେ, ସେମାନେ ଏମାନଙ୍କୁ ଆୟୁବଙ୍କର ସାନ୍ତ୍ୱନାକାରୀଗଣ ବୋଲି କହୁଥିଲେ। ପୁଣି ତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ସେମାନେ ତାଙ୍କ ଜୀବନରେ ପାପ ବିନୁ ଅନ୍ୟ କିଛି ବିଷୟକୁ ଦେଖିନଥିଲେ। ଯେହେତୁ ପରମେଶ୍ୱର ଯେପରି ମନସ୍ଥ କରିଥିଲେ, ସେ ଠିକ୍ ସେହିପରି ଭାବରେ ତାଙ୍କ ପ୍ରତି ବ୍ୟବହାର କରିଥିଲେ। ପୁଣି ତାଙ୍କର ସନ୍ତାନଗଣ ମୃତ୍ୟୁହତ ହୋଇଥିଲେ, ତାଙ୍କର ଧନ ସମ୍ପତ୍ତି ସବୁ ଭସ୍ମୀଭୂତ ହୋଇଥିଲା, ତାଙ୍କର ସବୁକିଛି ପରିସ୍ଥିତି ଅତି ଦୁଃଖପୂର୍ଣ୍ଣ ହୋଇପଡିଥିଲା, ଏପରିକି ତାଙ୍କ ନିଜ ଜୀବନରେ ସୁଦ୍ଧା ବିପଦଜନକ ହୋଇପଡିଥିଲା। ପାଉଁଶ ଗଦା ଉପରେ ବସିଥିଲେ, ଆପାଦ ମସ୍ତକ ଜଳଦାୟୀ ଫୁଟକାରେ ଭରପୁର ହୋଇ ରହିଥିଲା, ଏପରିକି ତାଙ୍କର ଅତି ଆପଣାର ଜୀବନର ସାଥୀ ସନ୍ତାନଗଣଙ୍କର ମାତା ଏପରି କହିଥିଲେ, ତୁମ୍ଭକୁ ପରମେଶ୍ୱରଙ୍କୁ ଅବଶ୍ୟ ତାପ ଦେବାକୁ ହିଁ ଅଛି, ପୁଣି ମୃତ୍ୟୁରେ ଜୀବନଲୀଳା ଶେଷ କରିଦେବାକୁ ହିଁ ଅଛି। ତଥାପି ଏହିସବୁ ଦାରୁଣ ଦୁଃଖର ସମ୍ମୁଖୀନବର୍ତ୍ତୀ ଥାଇ ସୁଦ୍ଧା ଆଇବଙ୍କ ମଧ୍ୟରେ ଏକ ପ୍ରକାର ନିଶ୍ଚୟତା ରହିଥିଲା। ଅସୁସ୍ଥତାର ସମୟରେ ଆମମାନେ ସେହି ଧ୍ରୁବ ସତ୍ୟଙ୍କ ସହିତ ଯଦି ସୁଦୃଢ଼ ହୋଇ ରହିପାରନ୍ତୁ। ସେ ଯେ ଜିହୋବାଙ୍କର ଆଦେଶକୁ ପାଳନ କରିଥିଲେ ଏହା ଖାଇବ ବୁଝିଥିଲେ, ଯାହା କିଛି ସଫଳ କରିଥିଲେ ସେଥିରେ ତାଙ୍କର ତାଙ୍କ ପ୍ରଗାଢ ବିଶ୍ୱାସ ରହିଥିଲା, କାରଣ ଜିହୋବା ଏହାକୁ ଆବଶ୍ୟକ କରିଥିଲେ। ଆମମାନେ କେବଳ ସେତିକି କାର୍ଯ୍ୟକୁ ଯଦି କରିପାରନ୍ତୁ, ତାଙ୍କର ପାପମାର୍ଜନ ନିମିତ୍ତ ଜିହୋବା ପରମେଶ୍ୱର ଅଗ୍ନିକୃତ ବଳିଦାନକୁ ଆବଶ୍ୟକ କରିଥିଲେ, ଆଉ ଆଇବ କେବଳ ଆପଣା ନିମନ୍ତେ ସେପରି କରିନଥିଲେ, ମାତ୍ର ତାଙ୍କର ସନ୍ତାନଙ୍କ ସୁଦ୍ଧା ଅଗ୍ନିକୃତ ବଳିଦାନକୁ ଅର୍ପଣ କରିଥିଲେ। ପୁଣି ତାହା ହିଁ ସବୁକିଛି ଆବଶ୍ୟକ ଥିଲା ଯାହାକୁ ପରମେଶ୍ୱର ଲୋଡ଼ିଥିଲେ। ଓହୋ, ଆପଣମାନେ ସମ୍ଭବତଃ ସେପରି କହିପାରନ୍ତି, ମୁଁ ଇଚ୍ଛା କରେ ଯେ ତାହା ହିଁ ସବୁକିଛି ଅଟେ ଯାହାକି ସେ ଆଜି ସୁଦ୍ଧା ଆବଶ୍ୟକ କରିଥିଲେ। ଏହା ତ କହିରୁ ସୁଦ୍ଧା ଅଳ୍ପ ପରିମାଣ ଅଟେ, କେବଳ ତାହାଙ୍କ ବଚନରେ ବିଶ୍ୱାସ ସେତିକି ତା ହିଁ ଅଟେ। ଆପଣମାନେ ତାଙ୍କର ବାକ୍ୟକୁ ନିଜର ନିଶ୍ଚୟତା ବୋଲି ଯଦି ଗ୍ରହଣ କରନ୍ତି, ତେବେ ଆପଣମାନେ ପାରନ୍ତି ବାଇବେଲର ମଧ୍ୟସ୍ଥିତ ଯେକୌଣସି ଅଲୌକିକ ଧରଣର ପ୍ରତିଜ୍ଞା ଉପରେ ଆପଣ ନିଜର ପ୍ରାଣକୁ ସୁଦୃଢ଼ କରିପାରନ୍ତି। ସମସ୍ୟାର ଢେଉ ଗୁଡାକ ଆପଣଙ୍କ ଚତୁର୍ଦିଗରେ ଆପଣଙ୍କୁ କେତେ ନିରୁପାୟ କରିଥାଏ ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ, ଆପଣ ତଥାପି ନିଜ ନିଶ୍ଚୟତାଙ୍କ ସହିତ ସୁଦୃଢ଼ ହୋଇ ରହିଅଛନ୍ତି, ଆଉ ସେ ଏହାର ସହିତ ବାନ୍ଧି ହୋଇ ରହିଥିଲେ। ପୁଣି ତାଙ୍କର ଆଶ୍ୱାସନାକାରୀଗଣ ଯେତେବେଳେ କହିଥିଲେ ଯେ ତୁମ୍ଭେ ପାପ କରିଅଛ, ସେଥିରେ ସେ ଏହାକୁ ବୁଝିଥିଲେ ଯେ ସେ ସେପରି କିଛି କରିନଥିଲେ। ସେ ତ ଅତି ଧାର୍ମିକ ବ୍ୟକ୍ତି ଥିଲେ, ଯେହେତୁ ସେ ଜିହୋବାଙ୍କର ଆଦେଶକୁ ପାଳନ କରିଥିଲେ। ପୁଣି ସେ ଯେତେବେଳେ ଆଶ୍ୱସ୍ତ ଥିଲେ, କେହି ଜଣେ ବ୍ୟକ୍ତି ଭିତରକୁ ପ୍ରବେଶ କରି ଆସିଥିଲେ, ପୁଣି ଏପରି କହିଥିଲେ ଆପଣଙ୍କ ସନ୍ତାନଗଣ ମୃତ୍ୟୁବରଣ କରିଅଛନ୍ତି, ଅନ୍ୟ ଜଣେ ବ୍ୟକ୍ତି ଆସିଥିଲେ ପୁଣି ଏପରି କହିଥିଲେ ଆପଣଙ୍କ ଓଟ ଗୁଡିକ ତ ପୋଡି ଭସ୍ମୀଭୂତ ହୋଇଯାଇଛନ୍ତି, ପୁଣି ସ୍ୱର୍ଗରୁ ଅଗ୍ନିବୃଷ୍ଟି ହୋଇ ସେଗୁଡ଼ିକୁ ପୋଡି ପକାଇଥିଲା। ତାଙ୍କର ବିରୋଧୀଙ୍କ ମଧ୍ୟରେ କିପରି ଧରଣର ଯୁକ୍ତିଟିଏ ଯେ ରହିଥିଲା ତାହାକୁ ବିବେଚନା କରି ଦେଖନ୍ତୁ। ଆପଣ ଧ୍ୟାନରେ ବୁଝନ୍ତି କି ସ୍ୱର୍ଗରୁ ଅଗ୍ନି ପତିତ ହୋଇଥିଲା, ପୁଣି ହେ ଆୟୁବ ତାହା ହିଁ ପ୍ରମାଣ କରିଥାଏ, ଏହା ତ କିଛି ପ୍ରମାଣ କରିନଥାଏ। ପୁଣି ହେ ଆୟୁବ, ତୁମେ ତ ଜଣେ ଧାର୍ମିକ ବ୍ୟକ୍ତି ଅଟ, ତେଣୁ ତାଙ୍କୁ ତୁମର ସନ୍ତାନଗଣଙ୍କୁ ସଂହାର କରିବାକୁ ନଥିଲା, ତଥାପି ଆୟୁବ ଏପରି କହିଥିଲେ ଯାହା ଉଚିତ ପ୍ରକାର କର୍ମ ଅଟେ, ତାହାକୁ ଯେ ମୁଁ କରିଅଛି ଏହା ମୁଁ ଜାଣେ। ସେ ତଥାପି ସୁସ୍ଥିର ହୋଇ ରହିଥିଲେ, ତାଙ୍କୁ ଏପରି ଏକ ପ୍ରତିଶ୍ରୁତି ମିଳିଥିଲା ଯାହାକୁ ସେ କାର୍ଯ୍ୟକାରୀ କରିପାରିଥାନ୍ତେ, ତାହା ହିଁ ଏହା ଅଟେ। ସେ ଏହାକୁ ସ୍ୱୀକାର କରିନେଇଥିଲେ। ପୁଣି ଯାହା କିଛି କର୍ମକୁ ସାଧନ କରିବା ନିମନ୍ତେ ପରମେଶ୍ୱର ତାହାଙ୍କୁ କହିଥିଲେ ସେ ତାହାକୁ ଅଭିଜ୍ଞ ରୂପେ ସେପରି ସମ୍ପନ୍ନ କରିଥିଲେ। ପୁଣି ସେ ଏଥିରେ ସମ୍ପୂର୍ଣ୍ଣ ରୂପେ ଦୃଢ ନିଶ୍ଚିତ ଥିଲେ। ଉତ୍ତମ କଥା ଅଟେ। ତତ୍ପରେ ସେପରି ଏକ ନିଶ୍ଚୟତାଟି ଯେତେବେଳେ ସ୍ଥିରୀକୃତ ହୋଇସାରିଥିଲେ ପୁଣି ସେ ନିର୍ଦ୍ଧାରିତ ସ୍ଥାନ ଯେତେବେଳେ ଉପନୀତ ହୋଇଥିଲେ ପୁଣି ପରିଶେଷରେ ସେ ପୁଣି ଅନୁଭବ କରିଥିଲେ ଯେ ଭରସାର ଯେଉଁ ଦୋଳିଟି ଢିଲା ପଡ଼ିଯାଇଥିଲା ତାହା ପୁଣି ଖସାଯାଇଅଛି, ତାହା ଚତୁଃପାର୍ଶ୍ୱକୁ ସୁରକ୍ଷା କରିଅଛି, ପୁଣି ଏହା ମଜବୁତ କରିବା ଲାଗିଅଛି। ପୁଣି ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ଅବତରଣ କରିଥିଲେ ଆଉ ଜଣେ ଭାବଧିନରେ ସେ ଉଠି ପଡ଼ିଥିଲେ ଆଉ ସେପରି କହିଥିଲେ ମୁଁ ଜାଣେ ମୋର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି। ଆମେନ୍। ବୁଝନ୍ତି ତ, ସେ ତ ଆପଣାର ନିଶ୍ଚୟତାଙ୍କ ସହିତ ମଜବୁତ ରହିଥିଲେ, ଏକ ପ୍ରକାର ସଂକଳ୍ପକୁ ପ୍ରସ୍ତୁତ କରିଥିଲେ। ଯାହା ଉଚିତ ପ୍ରକାର କର୍ମ ଥିଲା ତାହା ଯେ ସେ କରିଥିଲେ ଏହାକୁ ସେ ଜାଣିଥିଲେ। ପୁଣି ଏକଦା ଏହା ପ୍ରତି ତାଙ୍କୁ ଯେ ଆକର୍ଷିତ ହୋଇଯିବାକୁ ଥିଲା ତାହାକୁ ସୁଦ୍ଧା ସେ ବୁଝିଥିଲେ। ମୁଁ ଜାଣେ ମୋର ମୁକ୍ତିଦାତା ଜୀବିତ ଅଟନ୍ତି। ପୁଣି ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ, ପୁଣି ମୋର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି। ସେ ସେତେବେଳେ ବୁଝିଥିଲେ, ତତ୍ପରେ ଯାଇ ତାଙ୍କର ନିଶ୍ଚୟତାଟି ମଜବୁତ ହୋଇଥିଲା। ଅବ୍ରାହମ ସେ ମଧ୍ୟ ଜଣେ ନିଶ୍ଚୟତାର ସୂଚକ ଥିଲେ। ବାବିଲରୁ ଆସୁଥିଲେ, ଦୁର୍ଗର ସ୍ଥାନରୁ ଆସୁଥିଲେ, ପୁଣି ସିନାରରୁ ବାହାରି ଆସିଥିଲେ, ପୁଣି ସେହି ସ୍ଥାନରୁ ବାହାରି ଆସିଥିଲେ ଯେଉଁ ସ୍ଥାନରେ ସେ ଆପଣ ପିତାଙ୍କ ସହିତ ପ୍ରବାସୀ ଥିଲେ। ପୁଣି ସମ୍ଭବତଃ ସେ ଜଣେ କୃଷକ ଥିଲେ। ମାତ୍ର ଏକଦା ଅରଣ୍ୟର କୌଣସି ଏକ ଦୂରବର୍ତ୍ତୀ ସ୍ଥାନରେ ହୋଇପାରେ ବଣକୋଳି ସଂଗ୍ରହ କରୁଥିଲେ କିମ୍ବା ଭୋଜନ ନିମିତ୍ତ ପଶୁଟିଏ ଶିକାର କରିବାକୁ ଯାଉଥିଲେ। ପୁଣି ସେ ଦୂରବର୍ତ୍ତୀ ସ୍ଥାନର କୌଣସି ଏକ ଅଞ୍ଚଳରେ ପରମେଶ୍ୱର ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେତେବେଳେ ସେ 75 ବର୍ଷ ବୟସ୍କ ଥିଲେ। ପୁଣି ସେ ଆଉ ତାଙ୍କର ପତ୍ନୀ ସାରା ତାଙ୍କର 65 ବର୍ଷ ବୟସ ହୋଇସାରିଥିଲା ଆଉ ସେମାନେ ନିଃସନ୍ତାନ ଥିଲେ, ସନ୍ତାନ ନଥିଲେ, ସେମାନଙ୍କର ଆଦୌ ସନ୍ତାନ ଉତ୍ପନ୍ନ ହୋଇନଥିଲେ। ତତ୍ପରେ ପରମେଶ୍ୱର ତାଙ୍କୁ କହିଥିଲେ ତୁମେ ସାରାଙ୍କ ଗର୍ଭରୁ ସନ୍ତାନଟିଏ ଲାଭ କରିବାକୁ ଯାଉଅଛ, ତଥାପି ତାହାକୁ ସଫଳ ହେବା ଉଦ୍ଦେଶ୍ୟରେ ତୁମମାନଙ୍କୁ ବ୍ୟକ୍ତିଗତ ରୂପେ ପୃଥକ ହେବାକୁ ହିଁ ଅଛି। ପରମେଶ୍ୱରଙ୍କ ସକଳ ପ୍ରତିଜ୍ଞା ଗୁଡିକ ସର୍ତ୍ତାବଳୀର ସହିତ ସର୍ବଦା ରହିଆସିଅଛି। ଆପଣମାନଙ୍କୁ ନିହାତି ପକ୍ଷେ ନିଶ୍ଚିତ ରୂପେ ସେପରି କରିବାକୁ ଅଛି। ପ୍ରତିଜ୍ଞା ସହିତ ଆପଣମାନେ ଯେ କେତେ ଅଧିକ ରୂପେ ରୀତିନୀତି ସମ୍ପନ୍ନ ଅଟନ୍ତି ସେଥିରେ କିଛି ଯାଏ ଆସେ ନାହିଁ, ଏହା ତ ସଦାସର୍ବଦା ସର୍ତ୍ତ ଗୁଡିକ ସହିତ ଆବଦ୍ଧ ଅଟେ। ଆମମାନଙ୍କୁ ଏଠାରେ କିପରି ସ୍ଥଗିତ ହେବାକୁ ପଡିଥାଏ ପୁଣି ଧର୍ମଶାସ୍ତ୍ର ମଧ୍ୟରୁ ଦେଖିବାକୁ ପଡିଥାଏ ଆଗକୁ ପଛକୁ କରି ସେପରି କରିବାକୁ ପଡିପାରେ, ଘଣ୍ଟା ଘଣ୍ଟା ଧରି ସେପରି କରିବାକୁ ପଡିପାରେ। ବୁଝନ୍ତୁ, ଅର୍ଥାତ୍ ସର୍ତ୍ତାବଳୀଟି ତାହା ଅଟେ ଯାହାକି କିଛି ବିଶେଷ ସତ୍ୟକୁ ପ୍ରକାଶ କରିଥାଏ। ଆପଣମାନେ ପାରୁ ପର୍ଯ୍ୟନ୍ତ ରୀତିନୀତି ସମ୍ପନ୍ନ ହୋଇପାରନ୍ତି, ତଥାପି ପ୍ରତିଜ୍ଞା ଦ୍ୱାରା ଏହା ତ ସର୍ତ୍ତାଧୀନ ଅଟେ, ପୂର୍ବରୁ ନିରୂପିତ ଅଟେ ଏବଂ ସେପରି ସବୁକିଛି ଅଟେ। ଧ୍ୟାନ ଦିଅନ୍ତୁ, ପୁଣି ଅବ୍ରାହମ ସେ ତ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଆଉ ତାହା ତାଙ୍କ ପ୍ରତି ଧାର୍ମିକତା ବୋଲି ଗଣିତ ହେଲା। ପୁଣି ସେପରି ଏକ ଆଧୁନିକ ଜଗତକୁ ସାମନା କରିବା ନିମନ୍ତେ ତାହା କିପରି ଉତ୍କଟ ଧରଣର ବିଷୟ ବିଶ୍ୱାସ ଥିଲା। ଜଣେ 75 ବର୍ଷ ବୃଦ୍ଧ ବ୍ୟକ୍ତି ଆପଣା 65 ବର୍ଷ ବୟସ୍କା ପତ୍ନୀଙ୍କ ସହିତ ଅଛନ୍ତି, ପୁଣି ଉଭୟ ଯୁବାବସ୍ଥାରୁ ଏକତ୍ରିତ ବଢ଼ିଥିଲେ ଯେହେତୁ ସେ ତାଙ୍କର ଝିଆରୀ ଥିଲେ, ପୁଣି ତାଙ୍କ ଗର୍ଭରୁ ଏତେବେଳେ ପୁତ୍ର ସନ୍ତାନଟିଏ ଲାଭ କରିବାକୁ ଯାଉଅଛନ୍ତି, ତଥାପି ତାଙ୍କ ମଧ୍ୟରେ ଏକ ପ୍ରକାର ନିଶ୍ଚୟତା ରହିଥିଲା। ଏପରି କୌଣସି ଦ୍ୱିତୀୟ ଶକ୍ତି ନଥିଲା ଯାହାକି ତାଙ୍କୁ ତହିଁରୁ ବିଚଳିତ କରିବାକୁ ଯାଉଥିଲା। ଆଉ ଯେତେବେଳେ ପ୍ରଥମ ମାସ ଏହା ସେପରି ହୋଇନଥିଲା ତାଙ୍କର ନିଶ୍ଚୟତା ଆହୁରି ସୁଦୃଢ଼ ହୋଇଥିଲା ଯେହେତୁ ସେ ଯେ ପରମେଶ୍ୱର ସହିତ ଆଳାପ କରିଥିଲେ ତାହା ଜାଣିଥିଲେ। ତତ୍ପରେ ଦ୍ୱିତୀୟ ମାସ, ଦ୍ୱିତୀୟ ବର୍ଷ, 10 ଏହିପରି ଅତିବାହିତ ହେବାରେ ଲାଗିଥିଲା। ପୁଣି 25 ବର୍ଷ ଉତ୍ତରେ ସେ ଯେତେବେଳେ 100 ବର୍ଷର ପୁଣି ସାରା 90 ବର୍ଷ ବୟସ୍କ ହୋଇସାରିଥିଲେ ଏହା ସତ୍ତ୍ୱେ ତାଙ୍କର ନିଶ୍ଚୟତା ସୁଦୃଢ଼ ହୋଇ ରହିଥିଲା। ପୁଣି ବାଇବଲ ଏପରି କହିଅଛି ଯେ ତାଙ୍କ ଇତିହାସଟି ଯେତେବେଳେ ଲିଖିତ ହୋଇଥିଲା ସେ କହିଥିଲେ ଅବ୍ରାହମ ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ ବରଂ ପରମେଶ୍ୱର ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ, ମାତ୍ର ବିଶ୍ୱାସରେ ଦୃଢ଼ ହୋଇ ପରମେଶ୍ୱରଙ୍କୁ ଗୌରବ ଦେଲେ। କାହିଁକି ସେପରି କାହିଁକି ଏହାକୁ ଆପଣମାନେ ଚିନ୍ତା କରିଥିଲେ କି? ସେ ତ ଦୃଢ଼ ନିଶ୍ଚିତ ଥିଲେ, ବିଶ୍ୱାସୀ ଥିଲେ। ପୁଣି ଗୋଟିଏ ମାତ୍ର କାର୍ଯ୍ୟ ତାଙ୍କୁ କରିବାକୁ ଥିଲା, ଅର୍ଥାତ୍ ଆପଣଙ୍କ କୁଟୁମ୍ବୀୟ ମାନଙ୍କ ଠାରୁ ତାଙ୍କୁ ପୃଥକୀକୃତ ହେବାକୁ ଥିଲା। ପୁଣି ସେ ଏହାକୁ ସଫଳ ନ କରିବା ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କୁ ଆଦୌ ଆଶୀର୍ବାଦ କରିନଥିଲେ। ସେ ତ ଆପଣା ସଙ୍ଗରେ ପିତାଙ୍କୁ ନେଇଯାଇଥିଲେ, ପୁଣି ପିତା ମୃତ୍ୟୁଭୋଗ କରିଥିଲେ, ସେ ଲୋଟଙ୍କୁ ମଧ୍ୟ ସଙ୍ଗରେ ନେଇଥିଲେ। ଆଉ ଯେତେବେଳେ ଅବ୍ରାହ୍ମଙ୍କ ଠାରୁ ଲୋଟ ଅଲଗା ହେବା ଉତ୍ତାରେ ତତ୍ପର ଯାଇ ପରମେଶ୍ୱର ତାଙ୍କ ନିକଟରେ ଉଭା ହୋଇଥିଲେ, କହିଥିଲେ ବର୍ତ୍ତମାନ ସମସ୍ତ ଭୂଖଣ୍ଡ ପରେ ସର୍ବସରକ ଆଜ୍ଞାକାରିତା ସର୍ତ୍ତାବଳୀ ଗୁଡିକ ସହିତ କରାଯାଇଥିବା ପ୍ରତିଜ୍ଞା ତାହା ସର୍ବଦା ପରମେଶ୍ୱରଙ୍କ ବାକ୍ୟ, ପୁଣି ପରମେଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରି ରହିଥାଏ। ଯେତେବେଳେ ଏଥିପ୍ରତି ଧ୍ୟାନ ଦିଅନ୍ତୁ, ଆମମାନେ ମୂଷାଙ୍କ ବିଷୟରେ ବିଚାର କରି ଦେଖିବା, ପଳାୟନ କରିଥିବା ସେବକ ଭାବରେ ଜଣକ ସେ ଥିଲେ ଯାହାଙ୍କୁ ପରମେଶ୍ୱର ଉତ୍ଥାପିତ କରିଥିଲେ, ପୁଣି ଫାରଙ୍କ ରାଜପ୍ରସାଦରେ ବିଦ୍ୟାର୍ଜନ କରାଇଥିଲେ, ପୁଣି ନିଜର ଈଶ୍ୱର ତତ୍ତ୍ୱ ଜ୍ଞାନର ବିଦ୍ୟା ସହିତ ମୂଷା ବାହାରି ଯାଇଥିଲେ, ଆଉ ସର୍ବପ୍ରଥମ ବ୍ୟକ୍ତିକୁ ସେ ହତ କରିଥିଲେ। ତତ୍ପରେ ଏକ ଛୋଟ ଧରଣର ଦୁର୍ବଳତା ମୂଷାଙ୍କ ମଧ୍ୟ ଦେଖାଯାଇଥିଲା, ଆଉ ମୂଷା ମୃତ୍ୟୁପ୍ରତି ଭୟଭୀତ ହୋଇପଡିଥିଲେ, କାହିଁକି ତାଙ୍କଠାରେ ନିଶ୍ଚୟତା ବୋଲି କୌଣସି ବିଷୟ ରହି ନଥିଲା। ସେ ଆପଣାର ଜନ୍ମ ବିବରଣୀ ପରେ ନିଜ ମାତାଙ୍କ ସାକ୍ଷୀକୁ ଲାଭ କରିଥିଲେ, ସେ ଜଣେ ଅଦ୍ଭୁତ ପ୍ରକାରର ସନ୍ତାନଟିଏ ଥିଲେ, ସେ ବିଷୟରେ ଆପଣା ମାତାଙ୍କ ଦ୍ୱାରା କଥିତ ବିବରଣୀକୁ ଶୁଣିଥିଲେ। ପରମେଶ୍ୱରଙ୍କର ଦତ୍ତ ସେଇ ଜନ୍ମପୁସ୍ତକ ଗୁଡାକୁ ସେ ଲାଭ କରିଥିଲେ, ସମ୍ଭବତଃ କୌଣସି ଏକ ଅଜଣା ସ୍ଥାନରେ ସେଗୁଡିକ କାଗଜର ଟୁକୁରା ପରେ ଲିଖିତ ହୋଇଥିଲା, ସେଗୁଡିକ ସହିତ ବନ୍ଧାଜ ରଖାଯାଇଥିଲା। ଅର୍ଥାତ୍ ପରମେଶ୍ୱର ଯେ ଆପଣଙ୍କ ସନ୍ତାନ ମାନଙ୍କ ସହିତ ସାକ୍ଷାତ କରିବାକୁ ଯାଉଥିଲେ, ଏହାକୁ ସେ ଜାଣିଥିଲେ, ସେ ବୁଝିଥିଲେ ଯେ ତାହା ହିଁ ଉପଯୁକ୍ତ ସମୟ ଥିଲା। ଯେପରିକି ଆମମାନେ ସୁଦ୍ଧା ବର୍ତ୍ତମାନ ବୁଝିଥାଉ, କୌଣସି ଏକ ବିଶେଷ ଘଟଣା ଯେ ଘଟିବାକୁ ଯାଉଅଛି ଏହା ସେ ବୁଝିଥିଲେ, ବର୍ତ୍ତମାନ ତାହା ଯେ ଉପଯୁକ୍ତ ସମୟ ଥିଲା ଏହାକୁ ମୂଷା ବୁଝିଥିଲେ, ପୁଣି ସେ ଯେ ଏ ନିମନ୍ତେ ମନୋନୀତ ହୋଇଥିଲେ ତାହାକୁ ସୁଦ୍ଧା ସେ ବୁଝିଥିଲେ। ତଥାପି ଏ ବିଷୟରେ ତାଙ୍କଠାରେ କୌଣସି ନିଶ୍ଚୟତାର ବିଷୟ ରହିନଥିଲା, ବୁଝନ୍ତି ତ। ପୁଣି ଏକଦା ମରୁଭୂମିର ପଶ୍ଚାଦବର୍ତ୍ତୀ ଅଞ୍ଚଳରେ ଯେତେବେଳେ ସେ ଦର୍ଶନରେ ହଜିଯାଇଥିଲେ, ସେତେବେଳେ ଜ୍ୱଳନ୍ତ ବୁଦାର ଦର୍ଶନର ସହିତ ପରମେଶ୍ୱର ତାଙ୍କ ନିକଟରେ ଉପସ୍ଥିତ ହୋଇଥିଲେ, ଆଉ କହିଥିଲେ ହେ ମୂଷା, ଆମ୍ଭେ ଆପଣା ପ୍ରଜାବର୍ଗଙ୍କ ଦାରୁଣ ଯନ୍ତ୍ରଣାକୁ ଦେଖିଅଛୁ, ସେହି ମିଶ୍ରୀୟ କର୍ମକର୍ତ୍ତାଗଣଙ୍କ ସେମାନଙ୍କ ପ୍ରତି ଦୌରାତ୍ମ ବ୍ୟବହାର ଯୋଗୁଁ ସେମାନଙ୍କ କ୍ରନ୍ଦନ ଆମର କର୍ଣ୍ଣଗୋଚର ହୋଇଅଛି, ପୁଣି ଆମ୍ଭେ ଆପଣଙ୍କ ପ୍ରତିଜ୍ଞାକୁ ସ୍ମରଣ କରିଅଛୁ, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆମ୍ଭେ ଓହ୍ଲାଇ ଆସିଲୁ, ଏତେବେଳେ ବିଶ୍ୱେଶ୍ୱରକୁ ଅଗ୍ରସର ଉହ। ଓହୋ, ଆଶ୍ଚର୍ଯ୍ୟଜନକ କହିଥିଲେ, ମୂଷା ଆପତ୍ତି ଅଭିଯୋଗ କରିଥିଲେ, ଏପରି କହିଥିଲେ ମୁଁ ତ ଭଲ ରୂପେ କଥାବାର୍ତ୍ତା କରିପାରେ ନାହିଁ, ମୋର ବାକ୍ ଶକ୍ତି ଆଦୌ ଭଲ ନୁହେଁ, ସେମାନେ ମୋତେ ଆଦୌ ବିଶ୍ୱାସ କରିବେ ନାହିଁ। ସେ କହିଥିଲେ ତୁମ ହସ୍ତରେ ତାହା କଣ ଅଛି? ସେ କହିଥିଲେ ଏକ ଯଷ୍ଟି ଅଛି। ସେ କହିଥିଲେ ତାହାକୁ ତଳେ ପକାଅ, ତାହା ସର୍ପ ହୋଇଯାଇଥିଲା। କହିଥିଲେ ତାହାର ଲାଞ୍ଜ ଧରି ତାହାକୁ ଧର, ତାହା ପୁନର୍ବାର ଯଷ୍ଟି ହୋଇଯାଇଥିଲା। ସେ ତାଙ୍କୁ ନିର୍ଭୟତା ପ୍ରଦାନ କରୁଥିଲେ, ଏକ ପ୍ରଗଟିକରଣ ଶକ୍ତିକୁ ଦାନ କରୁଥିଲେ, ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତିକୁ ପରମେଶ୍ୱର ଯେତେବେଳେ ଦାନ କରନ୍ତି ସେତେବେଳେ ସେ ସେହି ନିଶ୍ଚୟତାର ସହିତ ଏକ ପ୍ରଗଟିକରଣର ଶକ୍ତିକୁ ଦାନ କରିଥାନ୍ତି, ସେ ସର୍ବଦା ସେପରି କରିଥାନ୍ତି। ତତ୍ପରେ ମୂଷା ସେ ଯେତେବେଳେ ଯଥା ସ୍ଥାନରେ ଯାଇ ପହଞ୍ଚିଥିଲେ, ପୁଣି ସେ ଫାରୋ ଆଉ ତାଙ୍କ ଯାଦୁଗରମାନଙ୍କ ସମ୍ମୁଖରେ ସେ ଯଷ୍ଟିକୁ ଯେତେବେଳେ ତଳେ ପକାଇ ଦେଇଥିଲେ, ପୁଣି ଯାଦୁଗରଗଣ ଆସିଥିଲେ ଆଉ ଆପଣାର ଯଷ୍ଟିକୁ ତଦ୍ରୁପ ତଳେ ପକାଇଥିଲେ। ମୂଷା ତ କଦାପି ପଳାୟନ କରିନଥିଲେ, ଆଉ ଏପରି କହିନଥିଲେ ଯେ ଓହୋ ମୁଁ ତ ଭ୍ରାନ୍ତମଣା ଥିଲି, ମୁଁ ତାହା ତ ଜଣେ ସସ୍ତା ଯାଦୁଗରର ଏକ ଚଲାକି ଥିଲା, ପୁଣି ହୋଇପାରେ ମୁଁ ଭ୍ରାନ୍ତମଣା ଥିଲି। ମାତ୍ର ସେ ତ ଏହା ଜାଣିଥିଲେ ଯେ ସେ ଈଶ୍ୱରଙ୍କ ସହିତ ଦର୍ଶନ କରିବା ବିଷୟରେ ସମ୍ପୂର୍ଣ୍ଣ ରୂପେ ଆଶ୍ୱସ୍ତ ଥିଲେ, ଆଉ ସେ ଦୃଢ଼ ସଂକଳ୍ପ ସହିତ ସୁସ୍ଥିର ହୋଇ ରହିଥିଲେ। ଆସନ୍ତୁ ଏପରି କହିବା ଯେ ସେ ପ୍ରକୃତରେ ତାହା ହିଁ କରିଥିଲେ ଯାହାକୁ ସଫଳ କରିବା ନିମନ୍ତେ ଈଶ୍ୱର ତାଙ୍କୁ କହିଥିଲେ, ପରମେଶ୍ୱର ଯାହା କିଛି କାର୍ଯ୍ୟ କରିବାକୁ ତାଙ୍କୁ କହିଥିଲେ ଆଇବା ସୁଦ୍ଧା ଠିକ ସେହିପରି ଭାବରେ ତାହାକୁ ସମ୍ପନ୍ନ କରିଥିଲେ। ମୂଷା ତାଙ୍କ ଆଦେଶକୁ ପାଳନ କରିଥିଲେ, ତତ୍ପର ଦୃଢ଼ତାର ସହିତ ସୁସ୍ଥିର ହୋଇ ରହିଥିଲେ, ପୁଣି ଈଶ୍ୱରଙ୍କ ମହିମାକୁ ଧ୍ୟାନ ସହିତ ଦେଖିବାରେ ଲାଗିଥିଲେ। ମୂଷା ଆପଣଙ୍କ ଅଭିଷେକ ସହିତ ଆପଣଙ୍କ ନିଶ୍ଚୟତାଙ୍କ ସହିତ ଦୃଢ଼ ସଂକଳ୍ପ ହୋଇ ରହିଥିଲେ, ଆଉ ସେ ସୁସ୍ଥିର ହୋଇ ରହିଥିଲେ। ସେ ଯେତେବେଳେ ଏପରି କାର୍ଯ୍ୟ କରିଥିଲେ ତାଙ୍କର ସର୍ପ ଅନ୍ୟାନ୍ୟ ସର୍ପ ଗୁଡାକୁ ଗିଳି ପକାଇଥିଲା, ସେ ତ ସେହି ନିଶ୍ଚୟତାଙ୍କ ସହିତ ସୁଦୃଢ଼ ହୋଇ ରହିଥିଲେ। ପରମେଶ୍ୱର କହିଥିଲେ ତୁମ୍ଭେ ସେହି ସନ୍ତାନଗଣଙ୍କୁ ଯେତେବେଳେ ବାହାର କରି ଆଣିବ, ତୁମ୍ଭେମାନେ ଏହି ପର୍ବତରେ ପୁନର୍ବାର ଆମ୍ଭର ଉପାସନା କରିବ, ପୁଣି ଶତ୍ରୁ ପ୍ରତ୍ୟେକ ଆୟୁଷମାନଙ୍କୁ ପରୀକ୍ଷା କରିବା ନିମନ୍ତେ ଯଥାସାଧ୍ୟ ଚେଷ୍ଟା କରି ଯେପରି ନିଶ୍ଚୟତାରୁ ଆପଣଙ୍କୁ ଦୂରକୁ ଘେନିଯିବାକୁ ପ୍ରୟାସ କରିପାରେ ଠିକ ସେହିପରି ଭାବରେ ଯେପରିକି ମିଶର ଦେଶ ସେମାନେ ବାହାରି ଆସିଲା ଉତ୍ତରେ ସେମାନେ ସୁଖ ସମୁଦ୍ରର ନିକଟରେ ଏକ ବଡ଼ ଧରଣର ସମସ୍ୟାକୁ ସାମ୍ନା କରିଥିଲେ ଯାହାର ଉଭୟ ପାର୍ଶ୍ୱରେ ବିରାଟ ପର୍ବତ ଗୁଡାକ ରହିଥିଲା ଏକ ଉପତ୍ୟକା ମଧ୍ୟ ଦେଇ ଆଗକୁ ଅଗ୍ରସର କରିଥିଲେ ପୁଣି ସମ୍ମୁଖରେ ତୁଫ ସାଗର ରହିଥିଲା ପର୍ବତ ଗୁଡ଼ିକର ପଥ ଦେଇ ପୟନ କରିବାର ଆଉ କୌଣସି ପନ୍ଥା ରହିନଥିଲା ପୁଣି ଅନ୍ୟ କୌଣସି ଦ୍ୱିତୀୟ ମାର୍ଗ ଦେଇ ରକ୍ଷା ପାଇବାର ଉପାୟ ମଧ୍ୟ ନଥିଲା ପୁଣି ରାଜା ଫାରଙ୍କ ସୈନ୍ୟ ସାମନ୍ତ ସେହି ପଥ ଦେଇ ଆଗକୁ ମାଡ଼ି ଆସୁଥିଲେ ତୃତୀୟ ରୂପେ ଠିଆ ହୋଇ ରହିବାକୁ କିପରି ଭୟାନକ ଜାଗା ତାହା ଥିଲା ଦେଖନ୍ତୁ ଶୈତାନ ଏପରି ଏକ ସ୍ଥାନରେ ଆପଣଙ୍କୁ ଆଣି ଠିଆ କରାଇ ଦେଇଥାଏ ଯେଉଁ ସ୍ଥାନରେ ଆପଣଙ୍କୁ ଯେ କଣ କରିବାକୁ ହେବ ତାହାକୁ ସୁଦ୍ଧା ଆପଣ ବୁଝିନଥାନ୍ତି ବୁଝନ୍ତି ତ ତଥାପି ମନେ ରଖିଥାନ୍ତୁ ଆପଣମାନେ ସେହି ନିଶ୍ଚୟତା ସହିତ ଯଦି ଦୃଢ଼ ସଂକଳ୍ପ ହୋଇ ରହିଥାନ୍ତି ତାହା ଏହାକୁ ପରାସ୍ତ କରି କିଣିଥାଏ ମୂଷା ଜାଣିଥିଲେ ଯେ ପରମେଶ୍ୱର ତାଙ୍କୁ ଏପରି କହି ପ୍ରତିଜ୍ଞା କରିଥିଲେ ତୁମେ ସେମାନଙ୍କୁ ସେହି ସ୍ଥାନରୁ ବାହାର କରି ଆଣିଲା ଉତ୍ତରେ ତୁମମାନେ ଏହି ପର୍ବତରେ ଉପାସନା କରିବ ପୁଣି ତୁମ୍ଭର ହସ୍ତ ଦ୍ୱାରା ସେମାନଙ୍କୁ ମୁକ୍ତ କରିବା ନିମନ୍ତେ ଆମ୍ଭେ ଓହ୍ଲାଇ ଆସିବୁ ଆଉ ସେହି ଅନ୍ୟ ଦେଶରେ ଆମ୍ଭେ ସେମାନଙ୍କୁ ସ୍ଥାପନ କରିବୁ ସେ ଏହା ସହିତ ଅତି ବିଶ୍ୱସ୍ତ ହୋଇ ରହିଥିଲେ ପୁଣି ପରମେଶ୍ୱର ପୂର୍ବୀୟ ବାୟୁ ପ୍ରେରଣ କରିଥିଲେ ଆଉ ସମୁଦ୍ର ଗଭୀର ସ୍ଥାନ ଜଳକୁ ଦୁଇ ଭାଗ କରି ଶୁଷ୍କ କରିଦେଇଥିଲେ ପୁଣି ସେମାନେ ଶୁଷ୍କ ଭୂମି ମଧ୍ୟ ଦେଇ ଗମନ କରିଥିଲେ ଏକ ପ୍ରକାର ନିଶ୍ଚୟତାର ବିଷୟ ଆମ୍ଭେମାନେ ଧର୍ମଶାସ୍ତ୍ରର ଅଧ୍ୟାୟ ଗୁଡ଼ିକୁ କିପରି ବହୁଳ ରୂପେ ଅଧ୍ୟୟନ କରିପାରୁ ଦାନିଏଲ ନିଜର ନିଶ୍ଚୟତାର ସହିତ ଥିଲେ ଅବଦିନ ସେମାନେ ଆପଣାର ନିଶ୍ଚୟତାର ସହିତ ନିର୍ଭରଶୀଳ ଥିଲେ ଦାଉଦ ଆପଣା ନିଶ୍ଚୟତାରେ ଦୃଢ଼ ସଂକଳ୍ପ ଥିଲେ ପ୍ରତ୍ୟେକ ଜଣ ନିଶ୍ଚୟତାରେ ଦୃଢ଼ ସଂକଳ୍ପ ଥିଲେ ଫାଉଲ ମଧ୍ୟ ସେପରି ଏକ ନିଶ୍ଚୟତାକୁ ଲାଭ କରିଥିଲେ ଯାହାକୁ ଏଇ ମାତ୍ର ଆମମାନେ ପାଠ କରିଅଛୁ ତାଙ୍କୁ ଖ୍ରୀଷ୍ଟ କୈନ୍ଦ୍ରିକ ଏକ ପ୍ରକାର ଆହ୍ୱାନ ମିଳିଥିଲା ତାହା ତାଙ୍କର ନିଶ୍ଚୟତା ଥିଲା ତେଣୁ ଅଗ୍ନିପା ରାଜା ଯେ କଣ କହିବେ ସେଥିପ୍ରତି ତାଙ୍କର ତିଳେ ମାତ୍ର ଭୟ ନଥିଲା ସେଠାରେ ସେ ଠିଆ ହୋଇ ରହିଥିଲେ ପୁଣି ଅଗ୍ନିପା ଜଣେ ଝିହୁଦୀ ଥିଲେ ଯେପରି ଆମମାନେ ଜାଣୁ ଆଉ ଏହିପରି ଭାବରେ ଯେତେବେଳେ ସେ ରାଜାଙ୍କ ସମ୍ମୁଖରେ ଠିଆ ହୋଇ ରହିଥିଲେ ରାଜାଙ୍କ ସମ୍ମୁଖରେ ପୁଣି ଅନ୍ୟ ଝିହୁଦୀମାନଙ୍କ ସମ୍ମୁଖରେ ଠିଆ ହୋଇ ରହିଥିଲେ ତା ପୂର୍ବରୁ ପରମେଶ୍ୱର ତାଙ୍କୁ ଏ ବିଷୟରେ ଜଣାଇ ସାରିଥିଲେ ଯେ ତାଙ୍କୁ ସେଠାରେ ଦଣ୍ଡାୟମାନ ହୋଇ ରହିବାକୁ ପଡିବ ସୁତରାଂ ସେ ନିଶ୍ଚୟତାର ଏକ ବିଷୟକୁ ଲାଭ କରିଥିଲେ ସେହି ହେତୁ ସେ ସ୍ୱର୍ଗୀୟ ଦର୍ଶନର ବିଷୟରେ ନିର୍ଭୁଲ ରୂପେ କହିପାରିଥିଲେ ସେ କହିଥିଲେ ମୁଁ ସେଥିପ୍ରତି ଆଦୌ ଅମନୋଯୋଗୀ ହୋଇନଥିଲି ମୁଁ ଏହାକୁ ଭ୍ରାନ୍ତ ରୂପେ ବିଚାର କରିନଥିଲି ମୁଁ ତାହା ପ୍ରତି ଅସତ୍ ବ୍ୟବହାର କରିନଥିଲି ମାତ୍ର ସେ ତାହା ପ୍ରତି ମନୋଯୋଗୀ ହୋଇଥିଲେ ପୁଣି ତାହାକୁ ଆଦୌ ଅମାନ୍ୟ କରିନଥିଲେ ସେ ତ ପ୍ରତି ମୁହୂର୍ତ୍ତରେ ଏହାକୁ ସଙ୍ଗେ ରଖି ବହନ କରିଥିଲେ ଯେହେତୁ ଏହା ଏକ ନିଶ୍ଚୟତା ବିଷୟ ଥିଲା ପୁଣି ଖ୍ରୀଷ୍ଟ କୈନ୍ଦ୍ରିକ ଯେକୌଣସି ଜୀବନ ତାହା ହିଁ ଆପଣମାନଙ୍କର ନିଶ୍ଚୟତାର ବିଷୟ ଅଟେ ଅମ୍ବିଶଙ୍କର ପଥରେ ତାଙ୍କୁ ମୁଖାମୁଖି ହୋଇ ଦର୍ଶନ କରିବା ପରେ ତାହା ପାଉଲଙ୍କ ପାଇଁ ବହୁତ କିଛି ଅର୍ଥକୁ ପ୍ରକାଶ କରିଥିଲା ପୁଣି ମନେ ରଖନ୍ତୁ ଏଥିପୂର୍ବେ ସେ ଜଣେ ଶାସ୍ତ୍ରଜ୍ଞ ଥିଲେ ସେ ଧର୍ମଶାସ୍ତ୍ରର ଅଧ୍ୟାୟ ଗୁଡିକ ସହିତ ଜଣେ ଅତି ପ୍ରଖ୍ୟାତ ବିଚକ୍ଷଣ ଜ୍ଞାନୀ ବ୍ୟକ୍ତି ଥିଲେ ତଥାପି ସାଧୁକୀମାନଙ୍କର ସମାଜଜ୍ଞ ବ୍ୟତୀତ ଯାହାକି ତାଙ୍କୁ ସମ୍ଭାଳି ପାରିଥାନ୍ତା ତଦ୍ଭିନ୍ନୁ ଅନ୍ୟ କୌଣସି ନିଶ୍ଚୟତା ବିଷୟକୁ ସେ ପାଇନଥିଲେ ସେ ଜଣେ ନିପୁଣ ଶିକ୍ଷକଙ୍କଠାରୁ ସ୍ନାତକର ପ୍ରମାଣପତ୍ରକୁ ପାଇଥିଲେ ଆପଣା ସେବା କାର୍ଯ୍ୟର କ୍ଷେତ୍ରରେ ସେ ଜଣେ ମହାନ ବ୍ୟକ୍ତି ଥିଲେ ତଥାପି ସେ ଅସ୍ଥିର ଭାବେ ରହୁଥିଲେ କେବଳ ଗୋଟିଏ ମାତ୍ର ବିଷୟ ଯାହାକି ସେ ଲାଭ କରିଥିଲେ ତାହା ତ ତାଙ୍କର ନିଶ୍ଚୟତା ଥିଲା ଯାହାକି ତାଙ୍କର ସଂସ୍ଥା ପରି ସେତିକିଟା ଶକ୍ତିଶାଳୀ ଥିଲା ଶକ୍ତିଶାଳୀ ହୋଇପାରିବା ଭଳି ତାହା ହିଁ ସବୁକିଛି ବିଷୟ ଥିଲା ପୁଣି ସେ ଅତି ବିଶ୍ୱସ୍ତର ସହିତ ତହିଁ ପ୍ରତି ସମର୍ପିତ ଥିଲେ ଆଉ ଖ୍ରୀଷ୍ଟିଆନ ମାନଙ୍କୁ ଧରି ନେଉଥିଲେ ପୁଣି ସେମାନଙ୍କୁ ବାନ୍ଧୁଥିଲେ ଆଉ ସେମାନଙ୍କ ଉପରେ ତାରଣା ସବୁ ଘଟାଉଥିଲେ ଏପରିକି ଦୀପାନଙ୍କୁ ସୁଦ୍ଧା ପ୍ରସ୍ତରାଘାତ କରିଥିଲେ ପୁଣି ମୁଁ ଏପରି ଚିନ୍ତା କରେ ଯେ ଆପଣା ଜୀବନର ପରବର୍ତ୍ତୀ ସମୟରେ ଯେଉଁ ଉଦ୍ଦେଶ୍ୟ ବଶତଃ ସେ ଜୁସାଲମକୁ ଯାଉଥିଲେ ପୁଣି ଯେତେବେଳେ ଭାବାଜୀ ତାଙ୍କୁ ଏପରି କହିଥିଲେ ହେ ପାଉଲ ସେଠାକୁ ଯାଉ ନାହିଁ ଯେହେତୁ ଲୌହର ଶିଙ୍କୁଳି ପୁଣି କାରାଗାର ସେଠାରେ ତୁମ ନିମନ୍ତେ ଅପେକ୍ଷା କରୁଅଛି ପୁଣି ପାଉଲ ଏପରି କହିଥିଲେ ଯେ ମୁଁ ତାହା ଜାଣେ ତଥାପି କେବଳ ସାକ୍ଷୀ ସ୍ୱରୂପ ହୋଇ ମୁଁ ଯେ ଜୁସାଲମକୁ ଯାଉଅଛି ସେପରି ନୁହେଁ ମାତ୍ର ଖ୍ରୀଷ୍ଟଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବା ନିମନ୍ତେ ସୁଦ୍ଧା ମୁଁ ପ୍ରସ୍ତୁତ ଅଟେ ଯେହେତୁ ସେ ଯେ କଣ କରିଥିଲେ ତାହାକୁ ସେ ବୁଝିଥିଲେ ପୁଣି ଆପଣାର साक्ष्य को निजर रक्त द्वारा मुद्रांकन करवा एहाय ताहांकर उच्चाभिलाष थिला जने आत्मबलिदानकारी होई ते मरिथिले जेतु से परमेश्वर जने शहीदंकु हत्या करिथिले पुनि दमिष्कर पथरे आपण समस्त निपुण विद्या सहित ते सेतेबेले यात्रा करुथिले जने एक सुप्रसिद्ध शिक्षक गमलियालंक चरण तले बसि शिखिथिले पुनि जिहुदी धर्म समस्त विद्या को से लाभ करिथिले पुनि एही सब विद्या गुडीक सहित निपुण थिले सुद्धा से जने निर्बोध थिले पुनि कोनोसी एक विशेष धरण कार्य को सफल करबा योग्यता को से लाभ करि नथिले पुनि अचानक भावे एक प्रकार तेजस्कर ज्योति देखिया को मिलिथिला पुनि एक घोर गर्जन हेबार सुना जाइथिला होई पय ता बादल एक गर्जन थिला पुनि से आघात प्राप्त होइथिले आउ भूमि परे अधमुख होई पड़ी जाइथिले आउ सेत बेले ऊपर को चाहि देखिथिले सेठा एक आलोक चमकु थिबार अवस्था रे देखिया को मिलिथिला जहा कि तांकर चक्षुदय को अंध कर पकाइथिला पुनि ता किपरि एक विस्मयजनक घटना थिला अन्य कई हेले सही आलोक को देखि पारि नथिले केवल पाउल ही देखिथिले एहा तो तांकर प्रति केपरि एक प्रकृतिस्थ घटना थिला जे ता तांकर चक्षुदय को अंध कर पकाइथिला ते आदौ देखि पारि नथिले सही अग्नि स्तंभ तांकर ठीक मुखमंडल उपरे चमकु थिला पुनि से संपूर्ण रूपे अंध हो जाइथिले ते आदौ देखि पारि नथिले पुनि से एक रब शुणिथिले हे साउल तुम्बे मते काही कि तारणा देवछ से पचारथिले हे प्रभु आपण किए से कहिथिले आम्भे जीशु ही अटु पुनि कंटकर मुनरे पदाघात करिबा तुम्ब निमन्ते भयानक विषय अटे इतेबेले उठ पुनि दमिष्क मध्ये को जाओ पुनि सेठारे तुम्ब निकट को जने व्यक्ति प्रेरित हेबे तत्परे सेठारे से इतेबेले उठिथिले व्यक्ति रहुथिले जे दर्शन टे देखिथिले जेतले से प्रार्थना करथिले पुनि से आसीथिले हनानिया आसीथिले पुनि सावलंक निकट को भीतर को आसीथिले अपना हस्तदय को तांको पर थोइथिले पुनि सावल अलौकिक सुस्थता द्वारा आरोग्य लाभ करथिले तत्पर से उठि पडिथिले बाप्तित होइथिले अपना सकल पाप को धोई पकाइथिले प्रभु को नाम को ग्रहण करी निजर पाप गुरा करू धौत होइथिले आउ एक प्रकार निश्चयता को लाभ करथिले सेही समय छरु ते पूरापरी आउ जीवन यापन करि नथिले पुनि सेठारु बाहरी गोटे मंडलरु अन्य मंडली को गोटे स्थानरु अन्य स्थान को जाइथिले पुनि जेउ कार्य को से क्षतिग्रस्त करा को पूर्वे चेष्टा करथिले ताको निर्माण करबारे चेष्टा करबा लागी पडथिले राष्ट्रति किपरि भाबरे आजर पातकारे ख्रिस्टियन जगतति केपरि धरण एक निश्चयता को किपरि आवश्यक कहिथाय जो माने रीतिनीति गुड़ी को और धर्म शिक्षा गुड़ी को पालन करती से गुड़ी को व्यवहार करी करी मनुष्य धर्म सिद्धांत को पालन करती पुणी परमेश्वर वाक्य जे काली आज और चिरदिन समान अटे ताकु अजोग्य बोली देखाई थांती सेमाने एक प्रकार निश्चयता को आवश्यक करी थांती दमिष्क पथ पर दर्शन दान करिथवार अनुभूति विषय को आवश्यक करती से जीवित परमेश्वर अनुभूति को आवश्यक करती जे पीड़ित को आरोग्य करी पारंती पुनी मृत को जीवन दान करी पारंती पुनी भूतात्मा गुड़ा को बाहर कर दे पारंती एक प्रकृत धरण निश्चयता को सेमाने आवश्यक करती किसी विशेष धरण घटना जे घटीथिला या पावल को जना थिला केही अन्य जने व्यक्ति सुद्धा ताहा तांक मध्यरु हरण करि पारि नथिला कोनोसी अन्य विषय किछि करि पारि नथिला हे तो दुर्भूत होइ रहिथिले कि ताहि एहा थिला जहाँ किछि संगठित होइथिले ना काहि कि यदि पै भ्रुक्षेप करिया को किछि नथिला कारण से जे हिष्ट कैंद्रिक जीवन रो सहित दृढ़ होइ रहिथिले एहा को पावल बुझिथिले आ जे प्रकार रो जीवन को से जपन करथिले ता एक भिन्न धरण जीवन थिला पुनी मन रखी थांतु हे तो जने धार्मिक व्यक्ति थिले पुनी आज सकाळे आपण मान परी केतक व्यक्ति गण के निमन्ते मु एहा कहे पुनी एही टेप को जे प्रस्तुत कर जाय अछि ता आपण माने हृदयंगम करंती बोली मु जाने पुनी स्वर्ग तल स्थित प्रत्येक राष्ट्र रे विश्व भर एहा बजा जीव ता मु जाने पुणि आपण मान मध्यरु केतक व्यक्ति जे माने कि आज एठारे उपस्थित अछन्ति पुणि दूरवर्ती स्थान मानकरे एही से विभिन्न राष्ट्र गुडी कर मध्यरे थिबा व्यक्तिगण जे मान मध्यरे अनुवादक गणक सहाय्य रे ते पुराक बदा जीव आफ्रिका अंतरस्थ सही कोणवा जाति गुडी कर मध्यरे दूरवर्ती अंचल कटेन टोस मानक मध्यरे पुणि समस्त अंचल गुडी कर मध्य एहाक बदा जीव उनी आपमन परि धार्मिक नेता मानक निमन्ते जो माने केवल बाइबल रो शिक्षा को हासिल करय छंती आपण माने तो ऐतिहासिक युक्ति सहित याकु लाभ करय छंती उनी एही सकल विषय गुडी को व्याख्या करी कहिबा निमन्ते संभवत योग्य होई परि थांती तथापि आपण माने यदि एक निश्चयतर विषय को लाभ करी न थांती तेपरि धरण एक अनुभूति को यदि लाभ करी न थांती उनी सेपरि धरण एक अनुभूति को जहां आपण माने लाभ करी छंती बोली दाबी करंती अस्वीकार करने को समान वाक्य को अस्वीकार करने को प्रवर्तित थाए तेरे तो आज काल मंडली कदापि से पूरे एक विश्वस्त मंडली नुहे जहाँकि पूर्वे कदापि विश्वस्त थिला पुणी आपण माने तो आपण मानकर कलाशास्त्र स्नातकोत्तर प्रमाण पर भरोसा कर बसंती किंबा अन्य जहाँ किसी उपाधि आपण घोषित हो रही थांती कहीं ताप निर्भर कर पुणी आपण संस्थार विचार बुद्धि यदि आपण माने भरोसा कर आश्चर्य कर्म गुड़ी को साधन करलौकिकतार सुस्थता पर विषय आम मध्य आई पवित्र आत्मा बाप्तिस्मा विषय जहां पेंटिकॉस्ट दिन लाभ करते आज का लोक मान निमें नुहे जदि सेपरी धरण युक्ति विषय को आपण मैंने लाभ कर तेरे हे मोर भाई भौणी आपमान तेरे सम्मेश्वर मार्गस्थ अनुभूति को निहाती पक्षे लाभ करिया कोही अछि आपमान को से जीवित परमेश्वर सहित साक्षात करिवार आवश्यक रही अछि जे स्थान रे आपमान का मस्तिष्क मध्ये रहितवा तेपु एक काल्पनिक विचार बुद्धि केवल एहा नुहे किंबा किछिटा कंपन अथवा कोनसि प्रकार एक उत्तेजनापूर्ण विषय नुहे मात्र ए प्रकार चिंता पुणी प्रकृत असली प्रकार एक अनुभूति अटे से समान जीशु जी गालिली अंचल चलाबुला करते आज सुधा जीवित अटंती सदा सर्वदा जीवित अटंती काली पुणी से काली आज और चिरदिन समान अटंती एक निश्चयता अटंती अन्य कई द्वितीय व्यक्ति कौन कही आपण को ग्रहण कर आवश्यक ना कौन प्रकार एक उत्तेजना नुहे यह तो आप स्वयं जानती से उत्तेजना की जहां आप लाभ कर सारी जदि कई जन व्यक्ति हो पारे यही बाइबल से किसी वास्तव धरण उत्तेजना थी पारे कई जन व्यक्ति व्याख्या करने जाए आपण दूरे देवा चेष्टा करते शिक्षा गुड़िक तो अन्य एक जुग पाई तेरे सतर्क हो जातु यह सत्य कथा जे तुरंत सतर्क हो जातु तथापि चिन्ह निम्ते मार्ग टे रही अच्छी वाक्य द्वारा ताकि परीक्षा देखु तो परिमापक नक्शा अटे परिमापक नक्शार विपरीत ढांचा घर टी निर्माण करे तो कंट्राक्टर ताक भांगी पकड़े और पुनः नूतन भाव निर्माण करेंगे तथा यह नक्शानुसार निर्मित होगा ही अच्छी आपण अनुभूति किपरी धरण अटे से कि जाए ना जदि कौन एक प्रतारण आत्मा आपण थाए बाइबल ग्रंथ टी सत्य नुहे परमेश्वर से शक्ति पुणी पेत गण भाववादी गण पुणी शिक्षक गण आवक गण पुणी आत्मा बरदान गुड़िक समान प्रकार नुहतरी से गुड़िकेन्टिकस दिन पेत मानते कार्य कर निश्चयतार सहित कौन प्रकार त्रुटि अवश्य रही अच्छी यहां तो परमेश्वर बाइबल सहित आबद्ध हो रहा परे संस्थाई रीति सहित आबद्ध हो रहा कहीं अच्छी से स्वर्ग और पृथ्वी लोप पाइव मात्र मोर वाक्य कदापि लोप पाइब ना आपण निश्चयता कौन अटे ध्यान दे देखु पालक सहित आपण उत्तम सहभागिता रही अच्छी एपण संभवतः नितांत रूपे आश्वस्ति लाभ करती जिलार मुख्य धर्माचार्य सहित आपण उत्तम धरण बुझाणा रही अच्छी सुधा आपण आश्वस्ति संभवतः थी पारे निश्चित रूपे आश्वस्त थी पारती बिशप सहित रही अच्छी कि मंडल कौन मान्यगण्य व्यक्ति सहित रही अच्छी तथापि आपड़ी कही न था जीशु ख्रीष्ट आपश्चयता कही न था तेज से किसी लाभ ना कारण यही पथर पर निज मंडल तोड़ी नरक बल यू कौन प्रकार पराजित कर पारे पथर पर निजर निश्चयतार मुद्रांकन को प्रदान करी किए जे किए अटंती बुझीबार एक आध्यात्मिक रूपी प्रकाशन अटे उत्तम विषय वर्तमान आपण पालों पर समान धरण निश्चयता को लाभ करते जहां कि से पाई पंजीक जीवन टीए ତାହା ତ ପୂର୍ବେ ଆପଣ ଲାଭ କରିଥିବା ଜୀବନ ଠାରୁ ଏକ ଭିନ୍ନ ଧରଣର ଜୀବନ ଅଟେ। ପୁଣି ପୂର୍ବେ ଯେଉଁ ଜୀବନକୁ ଆପଣ ବିତାଇ ସାରିଥାନ୍ତି ଏହା ତାଠାରୁ ଏକ ଭିନ୍ନ ଧରଣର ଆତ୍ମିକ ମନା ଜୀବନଟି ସମ୍ଭବତ ହୋଇପାରିଥାଏ ବା ଲୋକମାନେ କହୁଥିବାର ମୁଁ ଶୁଣିଅଛି। ଏତେବେଳେ ସେମାନେ ଅତି ଆତ୍ମିକ ମନା ଅଟନ୍ତି, ଏହା ସହିତ ତାର ତିଳେ ମାତ୍ର ସମ୍ପର୍କ ଆଦୌ ନାହିଁ। ମୁଁ ତ ଅନେକ ଗୁଡ଼ିଏ ଆତ୍ମିକ ମନା ଲୋକଙ୍କୁ ଅତି ପ୍ରାର୍ଥନା ଲୋକମାନଙ୍କୁ ଦେଖିଅଛି, ଯେଉଁମାନେ ବର୍ତ୍ତମାନ ଦେଖାଯାଉଥିବା ଖ୍ରୀଷ୍ଟିଆନ ଠାରୁ ଆଜିକାଲି ନାମଧାରୀ ଖ୍ରୀଷ୍ଟିଆନ ବ୍ୟକ୍ତିଗଣଙ୍କ ଠାରୁ ସୁଦ୍ଧା ଶତଗୁଣା ବିଶ୍ୱସ୍ତ ଅଟନ୍ତି। ଜଣେ ମା ଆପଣ ସଦ୍ୟ ଶିଶୁକୁ ଯେତେବେଳେ ନେଇଯାଇ ପାରନ୍ତି, କୃଷ୍ଣକାୟ ଶିଶୁ ସନ୍ତାନକୁ ପ୍ରାୟ ଏତିକି ଅଳ୍ପ ବୟସର ନେଇପାରନ୍ତି, ପୁଣି କୁମ୍ଭୀର ମୁଖରେ ତାହାକୁ ନେଇ ପକାଇ ଦେଇପାରନ୍ତି, ତାହାର ଦେବତାକୁ ସ୍ନେହ କରିଥିବା ହେତୁ ସେପରି କରିପାରିଥାନ୍ତି, ତେବେ ଖ୍ରୀଷ୍ଟ ଧର୍ମର ବିଶ୍ୱସ୍ତରେ ଯେ କେତେ ଅଧିକ ରୂପେ ବିଶ୍ୱାସ ଅଟେ ସେ ବିଷୟରେ ମୁଁ ବ୍ୟଗ୍ର ହୋଇପଡ଼ିଥାଏ। ସେହି ଜଣେ ବ୍ୟକ୍ତି ସ୍ୱୟଂକୁ ଏପରି ଏକ ମାର୍ଗରେ ରଖି ଯେତେବେଳେ କ୍ଲେଶଯୁକ୍ତ କରିପାରନ୍ତି, ପୁଣି ଆପଣା ଶରୀରକୁ 1000 କଣ୍ଟା ଦ୍ୱାରା ଆଘାତ ପ୍ରଦାନ କରିପାରନ୍ତି, ଜଳକୁଣ୍ଡରେ ଝୁଲାଇ ରଖନ୍ତି, ପୁଣି ଏହିପରି ଭାବରେ ଆପଣଙ୍କୁ ତନ୍ମଧ୍ୟରେ ଝୁଲାଇ ରଖିପାରନ୍ତି, ପୁଣି ଅଗ୍ନିଶିଖା ମଧ୍ୟ ଦେଇ ସ୍ୱୟଂକୁ ଚଲାଇ ନେଇପାରନ୍ତି, ଏହି ସ୍ଥାନରୁ ଆରମ୍ଭ କରି ଆରାଧନାଳୟର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ଚଲାଇ ନେଇପାରନ୍ତି, ଆଗକୁ ପଛକୁ କରି ସଞ୍ଚାଳିତ ଦହଦହ ପ୍ରଜ୍ୱଳିତ ଦହଦହ ହୋଇ ଜଳୁଥିବା ଅଗ୍ନିରେ ଚାରିଆଡ଼ୁ ଘେରା ହୋଇ ଥିବା ଅବସ୍ଥାରେ ଘୁରି ଯାଇପାରନ୍ତି, ଆପଣା ଦେବତା ଉଦ୍ଦେଶ୍ୟରେ ବଳିଦାନ ନିମିତ୍ତ ସେପରି କରିପାରନ୍ତି। ପୁତୁଳାଟିରେ ଉଜ୍ଜଳ ଦେଖାଯାଉଥିବା ଚକ୍ଷୁଦୟକୁ ମେଲି ସେଠାରେ ରହିଥାଏ, ପୁଣି ସେପରି କିଛି କରାଯାଇଥାଏ, ତେବେ ଖ୍ରୀଷ୍ଟ ଧର୍ମର ସ୍ଥିତି ଯେ କେଉଁ ସ୍ଥାନରେ ଅଛି ସେଥିପାଇଁ ମୁଁ ବ୍ୟଗ୍ର ହୋଇଥାଏ। ତେଣୁ ବିଶ୍ୱସ୍ତତାର ସମ୍ବନ୍ଧରେ ଆଦୌ ଚିନ୍ତା କରନ୍ତୁ ନାହିଁ, ଏହା ତ ବିଶ୍ୱସ୍ତତାର ପରିଚୟ ଆଦୌ ନୁହେଁ। ଯଦି ବିଶ୍ୱସ୍ତତା ଯଥୋଚିତ ରୂପେ ନିଜର ସ୍ଥାନରେ ଅବସ୍ଥିତ ଅଟେ ତେବେ ସେପରି ଧରଣର ବିଶ୍ୱସ୍ତତା ହିଁ ନ୍ୟାୟସଙ୍ଗତ ଅଟେ। ଯେପରି କେହି ଜଣେ ଚିକିତ୍ସକ ଔଷଧ ଦେଇଥାନ୍ତି, ହୋଇପାରେ ସେ ଅତି ବିଶ୍ୱସ୍ତର ସହିତ ଆପଣଙ୍କୁ ଶଙ୍ଖ ଦ୍ରବଣ ଦେଇପାରିଥାନ୍ତି, ପୁଣି ଅତି ବିଶ୍ୱସ୍ତର ସହିତ ସେ ଆପଣଙ୍କୁ ସଲଫରିକ ଏସିଡ୍ ନାମକ ଔଷଧ ଦେଇପାରିଥାନ୍ତି, ହୋଇପାରେ ତ୍ରୁଟିପୂର୍ଣ୍ଣ ଭାବେ ଲିଖିତ ହୋଇଥିବା ଔଷଧ ଚିଠାଟି ଆପଣ ଲାଭ କରିପାରିଥାନ୍ତି, ପୁଣି ସେହି ଔଷଧକୁ ଅତି ବିଶ୍ୱସ୍ତର ସହିତ ଆପଣ ସେବନ କରିପାରିଥାନ୍ତି, ତଥାପି ତାହା ଆପଣଙ୍କ ଜୀବନକୁ କଦାପି ରକ୍ଷା କରିପାରେ ନାହିଁ। ବୁଝନ୍ତି ତ ଆଜ୍ଞା ନୁହେଁ, ଆପଣ ଯେ କଣ କରୁଅଛନ୍ତି ତାହା ଆପଣଙ୍କୁ ବୁଝିବାକୁ ହିଁ ଅଛି। ଯେକୌଣସି ଶିକ୍ଷା ଯାହାକି ଈଶ୍ୱରଙ୍କ ବାକ୍ୟରେ ବିରୁଦ୍ଧାଚାରୀ ଅଟେ ତାହା ଯେ କେତେ ପୁରାତନ କାଳ ରହି ଆସିଅଛି ସେଥି ନିମନ୍ତେ ମୁଁ ଆଦୌ ଚିନ୍ତା କରେ ନାହିଁ, ତଥାପି ତାହା ତ୍ରୁଟିପୂର୍ଣ୍ଣ ଅଟେ। ପେଣ୍ଟିକସ୍ ଦିନ ଏକ ଚିରସ୍ଥାୟୀ ନିର୍ଦ୍ଦେଶାବଳୀ ସେମାନଙ୍କୁ ଦାନ କରିଥିଲେ, ସେ କହିଥିଲେ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ମନ ପରିବର୍ତ୍ତନ କରନ୍ତୁ, ଆପଣ ଆପଣ ସକଳ ପାପରୁ କ୍ଷମା ଲାଭ ନିମନ୍ତେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହେଉନ୍ତୁ, ପୁଣି ଆପଣମାନେ ପବିତ୍ରତ୍ୱ ଦାନ ପ୍ରାପ୍ତ ହେବେ। କାରଣ ଏହି ଆଦେଶଟି ଆପଣମାନଙ୍କ ନିମନ୍ତେ, ପୁଣି ଆପଣମାନଙ୍କ ସନ୍ତାନ ସନ୍ତ୍ରୀଗଣ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ପରମେଶ୍ୱର ଆପଣ ନିକଟକୁ ଆହ୍ୱାନ କରିବେ ସେହି ସମସ୍ତଙ୍କ ନିମନ୍ତେ ଅଟେ। ତାହା ହିଁ ସତ୍ୟ କଥା ଅଟେ, ଏହା ତ ଏକ ଚିରସ୍ଥାୟୀ ଆଦେଶ ନାମା ଅଟେ। ଯେତେବେଳେ ଏହି ଜଣେ ଅପାରଙ୍ଗମ ଔଷଧ ବିକାଳୀ ତାହାକୁ ଗଚ୍ଛିତ କରି ରଖିପାରିଥାନ୍ତି, ପୁଣି ଆପଣଙ୍କୁ ହତ କରିପାରିଥାନ୍ତି। ବୁଝନ୍ତି ତ ନିଶ୍ଚିତ ରୂପେ ସେପରି ହିଁ ଅଟେ। ଆପଣମାନେ ଜାଣନ୍ତି ଗୋଟିଏ ଚିଠା ମଧ୍ୟରେ ଅନେକ ଗୁଡ଼ିଏ ମାରାତ୍ମକ ହାନିକାରକ ବିଷ ଗୁଡାକ ରହିଥାଏ, କୀଟାଣୁ ଗୁଡାକୁ ବିନଷ୍ଟ କରିବା ନିମନ୍ତେ ରହିଥାଏ, ପୁଣି ଆପଣଙ୍କ ଶରୀରଟି କେତେ ପରିମାଣର ଔଷଧକୁ ଯେ ଗ୍ରହଣ କରିପାରେ ତାହାକୁ ଜଣେ ଚିକିତ୍ସକ ଜାଣନ୍ତି। ଯଦି ଅତ୍ୟଧିକ ମାତ୍ରାରେ ସେ ଔଷଧ ଦେଇ ଦିଅନ୍ତି ତେବେ ଏହା ଆପଣଙ୍କୁ ମାରି ପକାଇବ, ପୁଣି ଏହାର ଯଥୋଚିତ ପରିମାଣକୁ ଆପଣ ଯଦି ଲାଭ ନ କରନ୍ତି ତେବେ ଏହା କଣ କରିବ, ଔଷଧକୁ ବ୍ୟବହାର କଲେ ସୁଦ୍ଧା ଏହା କୌଣସି ଉପକାର କରିବ ନାହିଁ। ଆପଣଙ୍କ ଶରୀରଟି ଯେ କଣ ସହିପାରେ ତାହା ସେ ଜାଣନ୍ତି, ପୁଣି ପରମେଶ୍ୱରଙ୍କ ଦତ୍ତ ଚିଠାଟି ମଧ୍ୟ ଠିକ୍ ତଦ୍ରୁପଧରଣ ଅଟେ। ଏହି ଜଣେ ବ୍ୟକ୍ତି ଏହାକୁ ସେପରି ଭାବରେ କରିବା ଉଚିତ ଅଟେ, ସେପରି କେତେ ଯେ ସେ କହନ୍ତୁ ନା କାହିଁକି ସେଥିରେ କିଛି ଯାଇ ଆସେ ନାହିଁ, ଆପଣ ତାହା କଦାପି ବିଶ୍ୱାସ କରନ୍ତୁ ନାହିଁ। ଲିଖିତ ହୋଇଥିବା ପ୍ରମାଣେ ଆପଣ ଅବିକଳ ରୂପେ ବାକ୍ୟକୁ ଯେତେବେଳେ ପାଳନ କରିଥାନ୍ତି ତାହା ହିଁ ଏହା ଅଟେ। ଏହା ସହିତ ଦୃଢ଼ ରୂପେ ସୁସ୍ଥିର ହୋଇ ରହିଥାନ୍ତୁ। ବର୍ତ୍ତମାନ ଆମେ ସେମାନଙ୍କୁ ଲାଭ କରିଅଛୁ ଯେଉଁମାନେ ଏପରି କହିଥାନ୍ତି ଯେ ଆପଣମାନଙ୍କୁ ଅବଶ୍ୟ ସୀତା ବ୍ୟକ୍ତି ନେବାକୁ ହିଁ ଅଛି। ସେମାନେ ଏପରି ବ୍ୟକ୍ତିଗତ ସୁଦ୍ଧା ଅଟନ୍ତି ଯେଉଁମାନେ କହନ୍ତି ଯେ ଆପଣମାନଙ୍କୁ ପିତା ପୁତ୍ର ପବିତ୍ରତ୍ୱ ପରି ପଦବୀ ଗୁଡାକୁ ଅବଶ୍ୟ ବ୍ୟବହାର କରିବାକୁ ହିଁ ଅଛି, ସେପରି ଅନ୍ୟ କୌଣସି ପ୍ରକାର ବାପ୍ତିସ୍ମ ବିଧାନ ବାଇବଲରେ ନାହିଁ। ଗୋଟିଏ ସ୍ଥାନ ନାହିଁ ଯେଉଁଠାରେ କେହି ଜଣେ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟ ନାମ ବିନା ଅନ୍ୟ କୌଣସି ନାମରେ ବାପ୍ତିସ୍ମ ଲାଭ କରିଥିଲେ, ତାହା ତ ଏକ ଧର୍ମ ସିଦ୍ଧାନ୍ତ ଅଟେ ଯାହାକି ରୋମାନ କ୍ୟାଥୋଲିକ ମଣ୍ଡଳୀରେ ଯୋଗ କରାଯାଇଥିଲା, ପୁଣି ରୀତିନୀତି ଗୁଡ଼ିକର ମାଧ୍ୟମରେ ବ୍ୟବହୃତ ହୋଇ ଆସିଥିଲା। আজি রাত্রি মানে তারপরে বিচার বিমর্শ করব। তথাপি ধ্যান দিও এই সব আপত্তিজনক বিষয়গুলি মধ্যে স্থায়ী সুদ্ধা নির্দেশাবলীটি বলবত্তর হয়ে রই থাকে। এই হেতু আমি এত গুড়ে পীড়িত পিলা মানুষ দেখুছু যেহেতু চিকিৎসক যা কিছু নির্দেশ দিয়েছিলে তাহলে সেমানে শ্রবণ করু না সেপরি ধরনের এক নিশ্চয়তা আপনার তাহলে যেতবে তা সহ যেতবে আবদ্ধ হয়ে রই অনেক তাহি এ অটে তা পরমেশ্বর বাক্য অটে এ কদাপি লোপ পাই না পারে। খ্রিস্ট পঞ্জিক জীবনটি অতি ধার্মিক মানা জীবন অটে কিন্তু এত খ্রিস্ট পঞ্জিক জীবন নুহে আজি আমার মধ্যে অনেক এগুলো লাভ করে অনেক পুনে এই খ্রিস্ট পঞ্জিক জীবন কু আপনার যেতবে পাই থাকে এ আপনার মানুষ সেপরি ধরনের কার্য গুড়া করা বাধ্য করে থাকে যা সাধারণত আপনার করবে না পুনে সাধারণ রূপে আপনার যেপর ব্যবহার কু করবে না সেপরি ধরনের এক ভিন্ন ব্যবহার কু করা নিমন্তে আপনার বাধ্য করে থাকে অনুচিত রূপে ব্যবহার করা বিষয় অর্থ করে কই না থাকে মাত্র আত্মার ব্যবহার করা বিষয় অর্থ করে থাকে সেপরি ধরনের কিছু কার্য যা কি বাস্তব অটে সেপরি কিছু বিষয় যা কি প্রকৃত ধরনের অটে পুরো কৌশ এক ব্যক্তি অনুচিত রূপে আচরণ করা বিষয় আপনার যেতবে লক্ষ্য করে থাকে সেতবে সে কিছু অবাস্তব বিষয় যে যোগ করছেন তা আপনার মানে বুঝি থাকে সেই প্রকৃত ধরনের বিষয়টি যে স্থানে থাকে না কী সে তাহলে নকল করে কেবল চেষ্টা করছেন আপনার গোটিয়ে নকলি ডলার যেতবে দেখতে মনে রাখি থাকে যে তাহা পূর্ব এক অসলি ডলার নোট রয়েছে যা মধ্যে এখন প্রস্তুত করা যাই বুঝতে তো মানে এক নকলি বস্তু যেত দেখি থাকে সেতবে তাহা তো প্রকৃতরে কৌশ এক অসলি বস্তুর প্রতিরূপ নকল বিষয় অটে যা অসলি বিষয় অটে তাহা তাহার নকল অবিকল কপি অটে। লক্ষ্য করতু সম্ভবত আপনার যা সাধারণ রূপে করবে না তাহা করা নিমন্তে আপনার প্রেরিত করে থাকে বা এত কৌশি এক বিশেষ প্রকার বিষয় অটে আপনার নিশ্চিত অটান্তি আপনার এই নিশ্চয়তা বিষয় যেত লাভ করে থাকে সেত এ বিষয়ে আপনার প্রকৃত অতি সুনিশ্চিত হয়ে যাই থাকে আপনার এ বিষয় নিঃসন্দেহী হয়ে যাই থাকে যা কৌশি অন্য জন ব্যক্তিঙ্কর অনুভূতি হয়ে থাকে তা অতি সহজে আপনার স্বীকার করে না থাকে এই কারণ খ্রিস্ট ধর্ম বাইবল এক ছোট শিশু পরি হয়ে সারি অছি মাত্র বিদ্যালয় এক ছোট পিলা পরি হতে ক্ষমা করবে দেখা যাও না সে পরস্পর ঠার নকল করা চেষ্টা করতে পুনে সেই ব্যক্তিটি যদি ভ্রান্ত মনে অটান্তি তবে সবকিছু বিষয় ভ্রান্ত হয়ে যাই থাকে। লক্ষ্য করতে তো সেপরি এক সমূহ দলকে আপনার মানে ভ্রান্ত বলে পাই নকল করতে না তাঙ্কু স্বয়ং রু দর্শন করন্তু মোহর জনে এক বন্ধু সেটা পশুপাখে ঠিয়া হয়ে অছেন জনে বৃদ্ধ ব্যক্তি মোর অতি প্রিয় পাত্র জনে পুত্র অটন্তি সে কনিষ্ঠ জিম পলি মোর বাল্য বন্ধু পুত্র অটন্তি আচ্ছা তাঙ্ক পিতা পুনি মু ছাত্র জীবন রু বিদ্যালয়ে আমি মানে একাঠি পড়িছিলু আউ ওহ কেতে উত্তম ব্যক্তি অটন্তি কনিষ্ঠ জিম পুনি মু লগাতার প্রার্থনা করুছিলু যেপরি জ্যেষ্ঠ জিম জনে প্রকৃত খ্রিস্টিয়ান ব্যক্তি হেবে জনে প্রকৃত বিশ্বাসী হেবে পুনি গতকালি মু ও কনিষ্ঠ জিম একত্রিত রূপে কথাবার্তা হেউছিলু যে অরণ্যরে কিপরি ভাবরে আমরা পরমেশ্বরকে পাইছিলু পুনি প্রকৃতি মধ্যে তাঙ্কু দর্শন করিছিলু তাহাই সেই স্থান অটে যেউঠারে আপনার মানে তাঙ্কু পাইছান্তি যেহেতু সে জনে স্রষ্টা অটন্তি পুনি সে নিজের সৃষ্টি মধ্যে রহি অছন্তি পুনি মু মনে পকাই থাকে মু আউ জিম যাউছিলু টিকা করিয়াকু যাউছিলু পুনি যেতবে রাত্রি হয়ে যাওয়া আমরা যাওছিলু আমি সাইকেল দুটি নেউছিলু পুনি এখানে স্থিত সহর রাস্তায় চলাউছিলু পুনি অন্ধকার হয়ে যাওয়া পরে মৃত্যুকে ভয় করে কবরস্থান যাওয়া পাইঁ আমরা ভয়ভীত হেউছিলু আগকে বড়ি যাওছিলু পুনি আমরা আইসক্রিম কিনুছিলু আর জিম লক্ষ্যস্থলকে বন্দুক চালনা পছন্দ করুছিলে আমরা তো কেবল শৈশব অবস্থায় 10, 12 কিংবা 14 বয়স্ক ছিলু আর তত্ত্বরে জিম চারিআড়কু চাহি দেখিবাকু পুনি বসি রহি শিকার সম্বন্ধীয় আউ জালপাতিয়া উপরে কাহিনী বই পড়িয়াকু পছন্দ করুথিলে পুনি মু চুপ হয়ে বসি রহিবাকু পুনি দিবসীয় দর্শন দেখিবাকু চাহুথিলি বুঝন্তি তো পুনি এতেবেলে কেতেক সম বয়স্ক বালকগণ মতে দেখি পারন্তি পুনি কৌশ এক স্থানে মু ছোট কুড়িয়া ঘরকু যেতেবেলে দেখি থাকে পুনি মু এপরি কই থাকে বালক পর্বত মা গুড়িকর মধ্যে রহিতা সেই ঘরটি প্রকৃতরে এক ছোট ছোট কুড়িয়া ঘর হয়েছিল পুনি মু সবুবেলে পরি স্বপ্ন দেখুছিলি যে দিনে মু নিজ পাইঁ সেপরি ধরনের কুড়িয়া ঘরটিয়ে পর্বত মার মধ্যে লাভ করিবি প্রচুর পরিমাণর গোড়া বারুদ পুনি কেতেক ବନ୍ଧୁକ ମଧ୍ୟ ହାସଲ କରିବି। ପୁଣି ମୁଁ ସବୁବେଳେ ଭାବୁଥିଲି ମୋର ଏଇ ଜୀବନ କାଳରେ ମୁଁ କଦାପି ତିରିଶର ବନ୍ଧୁକ ଯଦି ହାସଲ କରିପାରନ୍ତି କି ଭାବିଥିଲି ଏହି ପୃଥିବୀରେ କିପରି ଭାବରେ ମୁଁ କଦାପି ତିରିଶର ରାଇଫଲଟିଏ ହାସଲ କରିବି। ଆଉ ସେଦିନ ଠିଆ ହୋଇ ରହିଥିଲି, ନିଜର କାନ୍ଥ ଉପରେ ଦୃଷ୍ଟିପାତ କରୁଥିଲି, ପୁଣି ଦେଖୁଥିଲି ଯେ ସବୁଠାରୁ ବଢ଼ିଆ କିସମର ରାଇଫଲ ଗୁଡ଼ିକ ମିଳିପାରିଅଛି। ମୁଁ ଚିନ୍ତା କରିଥିଲି ଆଶ୍ଚର୍ଯ୍ୟର ଅନୁଗ୍ରହ, ମୁଁ ବିଚାର କରିଥିଲି ଯେ ମୁଁ ଆପଣଙ୍କୁ ଗୁଳିଚାଳନା କରିବାରେ ନିପୁଣ କରିବି ଆଉ ଉତ୍ତମ ଗୁଳିଚାଳନାକାରୀ ଭାବେ ପ୍ରସ୍ତୁତ କରିବି। ପୁଣି ଏପରି ମଧ୍ୟ ହୋଇପାରେ ଯେ ସମସ୍ୟାରେ ମୁଁ ପର୍ବତମାଳା ଅଞ୍ଚଳକୁ ଚାଲି ଯାଇପାରିବି, କେହି ଜଣେ ଦକ୍ଷତା ସମ୍ପନ୍ନ ଶିକାରୀ ମୋତେ ଏଥିପାଇଁ ସଙ୍ଗରେ ନେଇଯାଇପାରନ୍ତି କେବଳ କିଛିଟା ସେପରି ସାହାଯ୍ୟ ନିମନ୍ତେ, କାରଣ ଭାଲୁକୁ ଲକ୍ଷ୍ୟ ଭେଦ କରିବା ସମୟରେ ସମ୍ଭବତଃ ସେ ମୋହର ସାହାଯ୍ୟ ତାଙ୍କ ଜୀବନ ରକ୍ଷା ପାଇଁ ଲୋଡ଼ିପାରନ୍ତି। ସେ ସେତିକିଟା ନିଶ୍ଚିତ ନଥିଲେ କେହି ଜଣେ ଧନୀ ବ୍ୟକ୍ତି ସେ ଥିଲେ ମୋତେ ସଙ୍ଗେ ନେଇଯାଇପାରିବେ, କେବଳ ତାଙ୍କ ସହିତ ଯିବା ନିମନ୍ତେ ସେପରି କରିପାରନ୍ତି ଜଣେ ବାଳକ ରକ୍ଷକ ରୂପେ ନେଇଯାଇପାରନ୍ତି। ଦେହରକ୍ଷୀ ରୂପେ ସମ୍ଭବତଃ ମୁଁ ଦିନେ ଆଫ୍ରିକା ଦେଶାନ୍ତରକୁ ଶିକାର କରିବା ନିମନ୍ତେ ଯାଇପାରିଥାନ୍ତି। ମୁଁ ଯଦି କେବଳ ପ୍ରଶିକ୍ଷଣ ପାଇପାରିଥାନ୍ତି, ଉତ୍ତମ ରୂପେ ପ୍ରଶିକ୍ଷିତ ହେବା ନିମନ୍ତେ ମୁଁ ସେତିକିଟା ମାତ୍ର କରିପାରିଥାନ୍ତି, ସିଧାସଳଖ ଲକ୍ଷ୍ୟ ଭେଦିବା ନିମନ୍ତେ ସେପରି ଧରଣ ପ୍ରଶିକ୍ଷଣକୁ ଲାଭ କରିପାରିଥାନ୍ତି। ହଁ, ପୁଣି ମୁଁ ଚିନ୍ତା କରିଥିଲି, ହଁ ପରମେଶ୍ୱର ଏ ବିଷୟରେ ଅଧିକ ଚିନ୍ତା କରନ୍ତି। ଆପଣ ତ ମୋତେ ସମସ୍ତ ଜଗତରେ ଶିକାର କରିବାକୁ ନେଇପାରନ୍ତି, କିପରି ଉତ୍ତମ ବିଷୟ ଅଟେ। ଜିମ୍ ତଥାପି ବସି ରହୁଥିଲେ, ପୁଣି ପୁସ୍ତକ ପାଠ କରୁଥିଲେ, ପୁଣି ମୁଁ କହିଥିଲି ଜିମ୍, ସେ କହିଥିଲେ ମୁଁ ଏ ବିଷୟରେ ପାଠ କରିବାକୁ ପସନ୍ଦ କରିବି। ମୁଁ କହିଥିଲି ଜିମ୍, ତାହା ତ ସେପରି ଏକ ବିଷୟ ଥିଲା ଯାହାକୁ କେହି ଜଣେ ଅନ୍ୟ ବ୍ୟକ୍ତି କରିଥିଲେ, ମୁଁ ଏହାକୁ ଆପଣାର କରିବାକୁ ଚାହେଁ, ମୁଁ ଅନୁଭୂତିକୁ ଲାଭ କରିବାକୁ ଚାହେଁ। ମୁଁ ଖ୍ରୀଷ୍ଟଙ୍କ ନିକଟକୁ ଯେତେବେଳେ ଆସିଥାଏ ମୁଁ ଅନ୍ୟ ଜଣଙ୍କର ଅନୁଭୂତିକୁ ଲାଭ କରିପାରିନଥିଲି, ମୁଁ ଏହାକୁ ଆପଣାର ଅନୁଭୂତି ପାଇବାକୁ ଚାହିଁଥିଲି। ଜେନି ଗ୍ରେଙ୍କର ଲୋନି ଷ୍ଟାର ରେଞ୍ଜର ନାମକ ପୁସ୍ତକଟିକୁ ମୁଁ ଯେ କେବେ ପାଠ କରିଥିଲି ତାହାକୁ ମୁଁ ମନେ ପକାଇଥାଏ। ମୁଁ ମାଙ୍କ ନିମନ୍ତେ ଦୁଇଟି କିମ୍ବା ତିନୋଟି ଝାଡ଼କୁ ସଂଗ୍ରହ କରିଥିଲି, ପୁଣି ହବି ହର୍ସ ଗ୍ରୁମ୍ ନାମକ ସେହି ଜାଗାରେ ମୁଁ ଯେତେବେଳେ ଥିଲି ମୁଁ ପରକୁ ପର କିଛି ସମୟର ଅନ୍ତରାଳରେ ଘରର ଚାରିପାଖକୁ ଘୋଡ଼ା ସବାର କଲା ପରି ବୁଲିଥିଲି। ମୁଁ ଲଙ୍ଗ ଷ୍ଟାର ରେଞ୍ଜର ନାମକ କାହାଣୀକୁ ପାଠ କରିଥିଲି, ପୁଣି ବିଗ୍ ବ୍ୟାନ୍ ପାଇଁ ସେ ଯେ କିପରି ନ୍ୟାୟ ବିଚାର କରିଥିଲେ ତାହାକୁ ପାଠ କରିଥିଲି। ତତ୍ପରେ ତାର୍ଜନ ଓ ଚିମ୍ପାଞ୍ଜିମାନଙ୍କ ବିଭାଜନ ସମ୍ବନ୍ଧୀୟ ଇଗର ରାଇସ୍ ବରଙ୍କ ଦ୍ୱାରା ଲିଖିତ କାହାଣୀ ବହିଟିକୁ ମୁଁ ପଢ଼ିଥିଲି। ମାଙ୍କ ପାଖରେ ଏକ ପୁରୁଣା ଲୋମାଚ୍ଛାଦିତ କମ୍ବଳ ଥିଲା, ଏକ ପ୍ରକାରର ଷ୍ଟିଲ୍ ଚମଡ଼ାର କମ୍ବଳ କିମ୍ବା ସେପରି କିଛି ବସ୍ତୁ ଥିଲା ଯାହାକୁ ଶ୍ରୀମତୀ ୱାଡେନ୍ ତାଙ୍କୁ ଅଗ୍ନିରୁ ଉଦ୍ଧାର କରି ଦେଇଥିଲେ, ପୁଣି ତାହା ତାଙ୍କ କୋଠରୀରେ ପଡ଼ି ରହିଥିଲା। ପୁଣି ମୁଁ ସେହି କମ୍ବଳକୁ କାଢି ଆଣିଥିଲି, ପବନ ଯେ ଏହାକୁ ଉଡ଼ାଇ ନେଇ ଯାଇନଥିଲା ଏହାକୁ ମା ଭଲ ଭାବରେ ଜାଣିଥିଲେ। ପୁଣି ମୁଁ ତାହାକୁ କାଢି ଆଣିଥିଲି, ପୁଣି ତାହାକୁ କାଟି ପକାଇଥିଲି, ପୁଣି ମୋ ପାଇଁ ତାର୍ଜନ ପୋଷାକଟିଏ ବନାଇଥିଲି ଆଉ ଗଛ ଉପରେ ଯାଇ ବସି ପଡ଼ିଥିଲି। ପୁଣି ମୁଁ ନିଜର ଅଧା ଅଧି ସମୟକୁ ଗଛ ଉପରେ ଥାଇ ବିତାଇ ଯାଇଥିଲି, ଏହି ତାର୍ଜନ ସୁଟ୍ରେ ପରିଚିତ ଥାଇ ବିତାଇ ଯାଇଥିଲି, କାରଣ ସେ ଯେ କ'ଣ କରିଥିଲା ତାହାକୁ ମୁଁ ପଢ଼ିଥିଲି, ମୁଁ ସେପରି କରିବାକୁ ସୁଦ୍ଧା ଇଚ୍ଛା କରିଥିଲି। ଏକଦା ପରମେଶ୍ୱରଙ୍କର ଅପାର ଅନୁଗ୍ରହ ଦ୍ୱାରା ମୁଁ ଏକ ଉପଯୁକ୍ତ ପୁସ୍ତକକୁ ଖଣ୍ଡେ ବାଇବଲକୁ ଅଧିକାର କରିଥିଲି। ତତ୍ପରେ ମୋର ସଙ୍ଗୀତଟି ଏପରି ହୋଇସାରିଥିଲା ଯେ ଜଗତରେ ମୁଁ ଯୀଶୁଙ୍କ ସମୟ ହେବାକୁ ଚାହେଁ, ତାଙ୍କ ପରି ହେବାକୁ ମୁଁ ଆଗ୍ରହ କରେ। ମୁଁ ଜଣେ ଧର୍ମାଚାର୍ଯ୍ୟ ହେବାକୁ କିମ୍ବା ମଣ୍ଡଳୀ ଜଣେ ବିଶିଷ୍ଟ ବ୍ୟକ୍ତି ହେବାକୁ କିମ୍ବା ପୋପ୍ ହେବାକୁ କିମ୍ବା ଜଣେ ଗ୍ୟାଜକ ହେବାକୁ ଆଗ୍ରହ କରିନଥାଏ, ମୁଁ ଯୀଶୁଙ୍କ ପରି ହେବାକୁ ଚାହେଁ। ଏକ ପ୍ରକାର ନିଶ୍ଚୟତା ଏହା ଆପଣଙ୍କୁ ଭିନ୍ନ ରୂପେ ପ୍ରସ୍ତୁତ କରିଥାଏ। ତାଙ୍କର ବାକ୍ୟକୁ ପାଠ କରିବା ନିମନ୍ତେ ତନ୍ମଧ୍ୟରେ କିଛି ବିଶେଷର ପ୍ରଭାବ ରହିଥାଏ, ପୁଣି ତାଙ୍କ ପରି ଦେଖା ହେବା ନିମନ୍ତେ ଆପଣମାନଙ୍କ ହୃଦୟ ମଧ୍ୟରେ ସେପରି କିଛି ଉତ୍କଣ୍ଠା ରହିଥାଏ। ଆପଣମାନେ ସୁନିଶ୍ଚିତ ଅଟନ୍ତି, ଏହା ସେପରି ଧରଣର ଏକ ଆଗ୍ରହ ଅଟେ ଖ୍ରୀଷ୍ଟଙ୍କ ପ୍ରତି ନିଶ୍ଚୟତା। ଖ୍ରୀଷ୍ଟିଆନ ହେବା ନିମନ୍ତେ ନିଶ୍ଚୟତାର ବିଷୟ ସେପରି ଏକ ବିଷୟ ସମୟ ଅଟେ, ଏହା ତ ଜାହାଜର ଲଙ୍ଗର ସଦୃଶ ଅଟେ। ହଁ, ଆପଣମାନଙ୍କୁ ନିଶ୍ଚୟତାର ବିଷୟକୁ ଲାଭ କରିବାକୁ ହିଁ ଅଛି। ପୁଣି ଖ୍ରୀଷ୍ଟ ଯଦି ଆପଣମାନଙ୍କର ନିଶ୍ଚୟତା ସୂଚକ ଅଟନ୍ତି, ତେବେ ଏହା ସେପରି ଏକ ଲଙ୍ଗର ସଦୃଶ ଅଟେ, ଅର୍ଥାତ୍ ଯେତେବେଳେ ସମୁଦ୍ର ଅତି ଭୟଙ୍କର ରୂପକୁ ଧାରଣ କରିଥାଏ, ପୁଣି ଜାହାଜକୁ ପ୍ରାୟ ବୁଡ଼ିଯିବା ଅବସ୍ଥାକୁ ଆଣି ପହଞ୍ଚାଇଥାଏ, ସେତେବେଳେ କେବଳ ଲଙ୍ଗର ପକାଇ ଦେବାର ବ୍ୟବସ୍ଥାଟି ଅବଶିଷ୍ଟ ରହିଯାଇଥାଏ, ଏକମାତ୍ର ଆଶା ତାହା ହିଁ ଅଟେ। ପୁଣି ତତ୍ପରେ ଜାହାଜଟି ଯଦି ଚଳମଳ ହେଉଅଛି ବୁଝନ୍ତି ତ ସେତେବେଳେ ଲଙ୍ଗରଟି ଜାହାଜକୁ ଧରି ରଖିଥିବ ଆପଣ ମାନେ ତ ଜାଣନ୍ତି ଆମମାନେ ଗୀତଟିଏ ଜାଣୁ ମୁଁ ଲେଖକଙ୍କ ନାମକୁ ଭୁଲି ଯାଇଅଛି କିନ୍ତୁ ମୋର ଲଙ୍ଗରଟି ଦୃଢ ରୂପେ ଧରି ରଖିଥାଏ ଛୋଟ ପିଲାଟିର ପରି ଯେପରିକି ବହୁତ ଆମମାନେ ବିଚାର କରି ଆସିଥିଲୁ ଉଡି ଉଡାଉଥିବା ସମୟରେ ସେ ଅନ୍ୟ କୌଣସି ବସ୍ତୁକୁ ଦେଖିପାରିନଥିଲା ତଥାପି ତା ହସ୍ତରେ ସୁତୁଲିଟି ରହିଥିଲା ପୁଣି ସେହି ଜଣେ ବ୍ୟକ୍ତି ସେହି ବାଟ ଦେଇ ଚାଲିଯାଇଥିଲେ ଆଉ ପଚାରିଥିଲେ ପୁତ୍ର ତୁମେ କଣ କରୁଅଛ ସେ କହିଥିଲା ମୁଁ ଗୁଡ଼ି ଉଡାଉଅଛି ସେ ପଚାରିଥିଲେ ଆପଣ ହସ୍ତରେ ସେଇଟା କଣ ଧରିଅଛ ସେ କହିଥିଲା ସୁତୁଲିଟିଏ ଧରିଅଛି କହିଥିଲେ ଗୁଡ଼ିଟି କେଉଁଠାରେ ଅଛି କହିଥିଲା ମୁଁ ତାହାକୁ ଦେଖିପାରୁ ନାହିଁ ଆଚ୍ଛା ତେବେ ତୁମେ ଯେ ଗୁଡ଼ି ଉଡାଉଅଛ ଏହା ତୁମେ କିପରି ବୁଝୁଛ ସେ କହିଥିଲା ମୁଁ ତାହାକୁ ଅନୁଭବ କରିପାରେ ଏହା ତ କାନି ଖାଉଅଛି ବୁଝନ୍ତି ତ ତୁତୁଲିର ଶେଷ ପ୍ରାନ୍ତରେ ନିଶ୍ଚୟତାର ସୂଚନାଟି ରହିଥିଲା ତାହାର କ୍ଷୁଦ୍ର ବିଚାର ବୁଦ୍ଧିରେ ସେହି ଗୁଡ଼ିଟି ହିଁ ତାହାର ନିଶ୍ଚୟତା ଥିଲା ସୁତରାଂ ସେ ଯେ ଗୁଡ଼ି ଉଡାଉଅଛି ଏପରି ସେ କହିପାରିଥିଲା ଯଦ୍ୟପି ସେ ଏହାକୁ ଦେଖିପାରିନଥିଲା ତଥାପି ତାହାର କିଛିଟା ବାସ୍ତବତା ବିଷୟକୁ ସେ ଧରି ରଖିଥିଲା ଏହାର ଅବସ୍ଥିତିର ସୂଚନାକୁ ସେ ଧରି ରଖିଥିଲା ତାହା ସେହି ଜନୈକ ବ୍ୟକ୍ତିଙ୍କ ଆଦର୍ଶ ଅଟେ ସେ ପବିତ୍ରତ୍ୱ ଯେତେବେଳେ ଜନ୍ମଗ୍ରହଣ କରିସାରିଥାନ୍ତି ସେ ଏପରି ଏକ ବସ୍ତୁକୁ ଦୃଢ଼ତାର ସହିତ କାବୁରେ ରଖିଥାନ୍ତି ଯାହାକି କୌଣସି ଏକ ଦୂରବର୍ତ୍ତୀ ସ୍ଥାନରେ ଆପଣାର ଲଙ୍ଗରକୁ ପକାଇ ସାରିଥାଏ ପୁଣି ଝଡ଼ ବତାସ ତାହାକୁ ଆଦୌ ଅସ୍ଥିର କରିପାରିନଥାଏ ସେ ଯେ ସୁରକ୍ଷିତ ଅଟନ୍ତି ଏହାକୁ ସେ ବୁଝିଥାନ୍ତି ସେ ତ ଉତ୍ତମ ଭାବେ ଆବଦ୍ଧ ହୋଇ ରହିଥାନ୍ତି ସତ କଥା ଏତେବେଳେ ଯଦି ଆମମାନେ ନିଜର ଛୋଟ ବନ୍ଦରରେ ଲାଗିଅଛୁ ପୁଣି ଜୀବନର ଶାନ୍ତ ସମୁଦ୍ର ମଧ୍ୟରେ ଭାସୁଅଛୁ ଯେପରିକି ଜଣେ ପ୍ରସିଦ୍ଧ କବି ଠିକ୍ ସେହିପରି ଭାବରେ ଏକ ବିଷୟକୁ ବର୍ଣ୍ଣନା କରି ଲେଖିଥିଲେ ଜୀବନ ନୁହେଁ ଏକ ଖାଲି ସ୍ୱପ୍ନ ପୁଣି ଝୁଳାଉଥିବା ପ୍ରାଣଟି ମୃତ ପରି ଅଟେ ଆଉ ସେମାନେ ଯେପରି ବୁଝନ୍ତି ବିଷୟ ଗୁଡାକ ସେପରି ନୁହନ୍ତି ଜୀବନଟି ବାସ୍ତବ ଆଉ ଜୀବନଟି ଅଗ୍ରିମ ଜୀବନ ବାସ୍ତବ ଜୀବନଟି ଅଗ୍ରିମ ପୁଣି କେବଳ ଏହାର ଲକ୍ଷ୍ୟସ୍ଥଳୀ ନୁହେଁ ଏ ତୁମ୍ଭେ ଅଟ ଧୂଳି ପୁଣି ଧୂଳିକୁ ଫେରି ଯାଅ ପ୍ରାଣ ନିମନ୍ତେ କିନ୍ତୁ ସେପରି କଥିତ ନଥାଏ ଓ ତାହା ଯେ ଅତି ସୁନ୍ଦର ଅଟେ ଏପରି ମୁଁ ବିଚାର କରିଥାଏ ପୁଣି ଲଙ୍ଗଫେଲୋ ମହାଶୟ ଜୀବନର ଉପରେ ସେହି ପଦ୍ୟଟିକୁ ଲେଖିଥିଲେ ବୁଝନ୍ତି ତ ଜୀବନର ପ୍ରମୁଖ ସ୍ରୋତରେ ଯେବେ ପ୍ରବାହିତ ହେଉଥାଏ ଯେବେ ସମସ୍ୟା ପୁଣି ଦୁର୍ଘଟଣା ଆସିଥାଏ ଭାଇ ଦେଖୁଥିବା ସମୟରେ ହୃଦୟକୁ ପୁନର୍ବାର ଅଧିକାର କରିବ ବୁଝିଲେ ତ ବର୍ତ୍ତମାନ ଆମମାନେ ପୋତାରୋହଣକାରୀଗଣ ଅଟୁ ଜୀବନର ପ୍ରମୁଖ ସ୍ରୋତରେ ଭାସମାନ ଯାତ୍ରୀଗଣ ଅଟୁ ପୁଣି ଖ୍ରୀଷ୍ଟ ସମୟରେ ଦୁର୍ଦ୍ଦଶାପୂର୍ଣ୍ଣ ଝଡ଼ଝଞ୍ଜା ସମୟରେ ଜାହାଜ ମଧ୍ୟରେ ଅବସ୍ଥିତ ଅଟନ୍ତି ସମସ୍ତର ଝଡ଼ ଗୁଡିକ ଯେତେବେଳେ ପ୍ରବଳ ହୋଇଥାଏ ପୁଣି ସେଗୁଡିକ ପ୍ରାୟ ଧକ୍କା ଦେଉଥାଏ ସେତେବେଳେ ମୁଁ ଆନନ୍ଦିତ ହୋଇଥାଏ ଯେ ମୁଁ ଏପରି ଏକ ଲଙ୍ଗରଙ୍କ ସହିତ ରହିଅଛି ଯିଏକି ତରଙ୍ଗ ମଧ୍ୟରେ ସୁଦ୍ଧା ମୋତେ ଧରି ରଖିଥାନ୍ତି କୌଣସି ଏକ ଅନ୍ୟ ସ୍ଥାନ ପାଇଁ ସେପରି କରିଥାନ୍ତି ପୁଣି ଏପରିକି ମୃତ୍ୟୁ ସୁଦ୍ଧା ଆପଣଙ୍କୁ ସେଥିରୁ ବିଚ୍ଛିନ୍ନ କରିନପାରେ ଆପଣମାନେ ନିଜର ନିଶ୍ଚିତ ରୂପେ ଲଙ୍ଗରଙ୍କ ସହିତ ସୁଦୃଢ଼ ହୋଇ ରହିଥାନ୍ତି ଖ୍ରୀଷ୍ଟ ଆମମାନଙ୍କର ଲଙ୍ଗର ଅଟନ୍ତି ସେ କିଏ ଅଟନ୍ତି ସେ ବଚନ ଅଟନ୍ତି ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ ସେହି ବାକ୍ୟ ପରମେଶ୍ୱର ଥିଲେ ଆଉ ସେହି ବାକ୍ୟ ଦେହବନ୍ତ ହେଲେ ପୁଣି ଆମ୍ଭମାନଙ୍କ ମଧ୍ୟରେ ବାସ କଲେ ଆଉ ଆମ୍ଭମାନଙ୍କର କାର୍ଯ୍ୟକଳାପ ଗୁଡିକ ଯେ ଯଥାର୍ଥ ରୂପେ ବଚନ ଅନୁଯାୟୀ ଅଟେ ଏହାକୁ ଆମେ ଯେତେବେଳେ ବୁଝିଥାଉ ସେତେବେଳେ ଆମ୍ଭମାନଙ୍କର ଶିକ୍ଷା ଯେ ବଚନ ଅନୁଯାୟୀ ସିଦ୍ଧ ଓ ସତ୍ୟ ଅଟେ ଏପରି ମଧ୍ୟ ବୁଝିଥାଉ କିଛି ଯୋଗ କରିନଥାଉ କିମ୍ବା ବାଦ ଦେଇନଥାଉ କେବଳ ବାକ୍ୟ ହିଁ କହିଥାଉ ପୁଣି ସେହି ସମାନ ଧରଣର ଫଳ ଗୁଡାକୁ ଆମମାନେ ଲକ୍ଷ୍ୟ କରିଥାଉ ଯେହେତୁ ଅନ୍ୟମାନେ ଯେଉଁମାନେ କି ସେହି ସମାନ ଧରଣର ବଚନ ଉପରେ ନିର୍ଭର କରି ରହିଥାନ୍ତି ଯେତେବେଳେ ଆମ ଜୀବନର ଅନୁରୂପ ଜୀବନକୁ ସେମାନେ ଯାପନ କରିଥାନ୍ତି ତେବେ ଯାଇ ଆପଣଙ୍କ ଲଙ୍ଗରଟି ସୁଦୃଢ଼ ବୋଲି ବୁଝାଯାଇଥାଏ ପୁଣି ଖ୍ରୀଷ୍ଟଙ୍କ ଜୀବନଟି ପୁନର୍ବାର ଉତ୍ପନ୍ନ ହୋଇପାରିଥାଏ ପ୍ରାୟତଃ ଦେହଧାରୀ ହେବାର ପ୍ରକ୍ରିୟା ଅନୁସାରେ ଆପଣମାନଙ୍କ ମଧ୍ୟରେ ପୁନଃ ଉତ୍ପନ୍ନ ହୋଇଥାଏ ଯେପରି ଏହା ଖ୍ରୀଷ୍ଟଙ୍କ ମଧ୍ୟରେ ସୁଦ୍ଧା ବାସ କରି ରହିଥିଲା ଯେହେତୁ ତାହା ତ ପରମେଶ୍ୱର ଥିଲେ ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ଜଗତ ସହିତ ସ୍ୱୟଂକୁ ସମ୍ମିଳିତ କରୁଥିଲେ ପୁଣି ପରମେଶ୍ୱର ଆପଣଙ୍କ ବ୍ୟକ୍ତିତ୍ୱର ମଧ୍ୟରେ ସେହି ସମାନ ଧରଣର ପାଣି ସରାସକୁ ବାକ୍ୟ ପରେ ସ୍ଥିରତା ପ୍ରଦାନ କରିଛନ୍ତି ଠିକ୍ ସେହିପରି ଭାବରେ ଯେପରିକି ଯୀଶୁ କରିଥିଲେ ପୁଣି ଆପଣମାନେ ତାଙ୍କ ଜୀବନକୁ ଲକ୍ଷ୍ୟ କରିଥାନ୍ତି ଯେ ମୋ ଉପରେ ବିଶ୍ୱାସ କରେ ମୁଁ ଯେଉଁ ସବୁ କର୍ମ କରିଥାଏ ସେହି ସବୁ କର୍ମ ସେ ସୁଦ୍ଧା କରିବ ତା ପାଇଁ ନୁହେଁ ଯିଏ ବିଶ୍ୱାସ କରାଇଥାଏ ସେ ଯିଏ ବିଶ୍ୱାସ କରିଥାଏ ଏପରି ଯିଏ ବିଶ୍ୱାସ କରାଇଥାଏ ତା ପାଇଁ ନୁହେଁ ମାତ୍ର ଯିଏ ବିଶ୍ୱାସ କରିଥାଏ ସିଏ ମୋ ଠାରେ ଯିଏ ବିଶ୍ୱାସ କରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହି ସବୁ କରିବ କାହିଁକି ସେହି ସେ ସେହି ସମାନ ପ୍ରସ୍ତର ସହିତ ସୁସ୍ଥିର ହୋଇ ରହିଅଛି ସେହି ପ୍ରସ୍ତରଟି କିଏ ଥିଲେ ସବୁବେଳେ ବାକ୍ୟ ହିଁ ଥିଲେ ଆପଣମାନେ ସେଠାରେ ସୁସ୍ଥିର ହୋଇ ରହିଛନ୍ତି ସମୁଦ୍ର ପଥରେ ଆପଣମାନେ ଯେତେବେଳେ ଦିଶାହରା ହୋଇ ପଥ ହରାଇଥାନ୍ତି ସେତେବେଳେ ଏହା ଆପଣମାନଙ୍କର ଧ୍ରୁବତାରା ଅଟେ ଆପଣମାନେ ତ ଜାଣନ୍ତି ଆମମାନେ ଏକାଧିକ ତାରାଗଣଙ୍କୁ ଜାଣିଅଛୁ ମାତ୍ର ଗୋଟିଏ ପ୍ରକୃତ ତାରା ଅବଶ୍ୟ ଅଛି ପୁଣି ଏହା କଦାପି ସ୍ଥାନାନ୍ତରିତ ହୋଇନଥାଏ ତାହା ହିଁ ଧ୍ରୁବତାରା ଅଟେ କାରଣ ପୃଥିବୀର କେନ୍ଦ୍ରସ୍ଥଳରେ ଏହା ଅବସ୍ଥାନ କରି ରହିଥାଏ ଯଦି ଆପଣମାନେ ପଛ ପାଖରେ ଉର୍ଦ୍ଧ ଭାଗରେ କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ସେଥିପାଇଁ କିଛି ଯାଇ ଆସେ ନାହିଁ ସେହି ଧ୍ରୁବ ତାରା ତଥାପି ସମାନ ତାରା ଅଟେ ଏହା ଆପଣମାନଙ୍କର ଧ୍ରୁବ ତାରା ଅଟେ ବର୍ତ୍ତମାନ ଆପଣମାନେ ବୁଝନ୍ତି ତ ଏପରି ଅନେକ ଗୁଡ଼ିଏ ତାରା ଅଛନ୍ତି ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିକରଣ ହୋଇଥାନ୍ତି ତଥାପି ଆପଣମାନେ ଯଦି ସମୁଦ୍ରରେ ଥାନ୍ତି ସମୁଦ୍ର ଯାତ୍ରୀ ହୋଇଥାନ୍ତି ନିଶ୍ଚିତ ରୂପେ ପ୍ରତ୍ୟେକ ନାବିକ ଏହାକୁ ଜାଣନ୍ତି କିମ୍ବା ଯେକୌଣସି ଶିକାରୀ ଯିଏକି ଅରଣ୍ୟ ମଧ୍ୟରେ ଭ୍ରମଣ କରିଥାନ୍ତି ସେମାନେ ଜାଣନ୍ତି ଯେ ଆପଣମାନଙ୍କ ଧ୍ରୁବ ତାରାଟି ତାହା ହିଁ ଆପଣଙ୍କର ଲକ୍ଷ୍ୟସ୍ଥଳ ଅଟେ ତାହା ହିଁ ସବୁକିଛି ଅଟେ ତେବେ ତ ଏହା ଆପଣମାନଙ୍କର ଦିଗ ନିର୍ଣ୍ଣୟକାରୀ ଯନ୍ତ୍ର କମ୍ପାସ ପରି ଅଟେ ଆପଣମାନଙ୍କର କମ୍ପାସ ଯନ୍ତ୍ରଟି କଦାପି ମଙ୍ଗଳ ଗ୍ରହକୁ ସୂଚିତ କରିନଥାଏ କିମ୍ବା ବୃହସ୍ପତି ଗ୍ରହକୁ ଅଥବା ଅନ୍ୟ କୌଣସି ଗ୍ରହକୁ ସୂଚିତ କରିନଥାଏ ଏହା ସର୍ବଦା ଧ୍ରୁବ ତାରାକୁ ହିଁ ସୂଚିତ କରିଥାଏ କାହିଁକି ତାହା ହିଁ ଆପଣମାନଙ୍କର ନିଶ୍ଚୟତାର ପ୍ରମାଣ ଅଟେ ଓହୋ ବା ଆପଣମାନଙ୍କର ନିଶ୍ଚୟତାକୁ ଧ୍ୟାନ ଦିଅନ୍ତୁ ଓହୋ ମୁଁ କିଛି ବିଶେଷ ବିଷୟକୁ କହିବାକୁ ନିମନ୍ତେ ଯାଉଅଛି ଏହା ଯେ ଆଗତ ହେବାକୁ ଯାଉଅଛି ମୁଁ କେବଳ ତାହା ହିଁ ଅନୁଭବ କରିଥାଏ ଧ୍ୟାନ ଦିଅନ୍ତୁ ଠିକ ଏହି ସମୟରେ ମୁଁ ଅଧିକ ଧାର୍ମିକ ଭାବେ ଅନୁଭବ କରେ ଯେହେତୁ ଏହା ହିଁ ନିଶ୍ଚୟତା ଅଟେ ଧ୍ୟାନ ଦିଅନ୍ତୁ ଆପଣମାନଙ୍କର କମ୍ପାସଟି କେବଳ ଧ୍ରୁବ ତାରାକୁ ହିଁ ନିର୍ଦ୍ଦେଶିତ କରିଥାଏ ନିର୍ଦ୍ଦେଶିତ କରିପାରିବା ଭଳି କେବଳ ତାହା ହିଁ ଏକମାତ୍ର କେନ୍ଦ୍ରସ୍ଥଳୀ ଅଟେ ତାହା ଯଦି ପ୍ରକୃତରେ ଅସଲି କମ୍ପାସ ଯନ୍ତ୍ରଟିଏ ହୋଇଥାଏ ତେବେ ସବୁବେଳେ ଏହା କେବଳ ଧ୍ରୁବ ତାରାକୁ ହିଁ ନିର୍ଦ୍ଦେଶିତ କରିବ ତାହା ସତ୍ୟ କଥା ଅଟେ ନା ତେବେ ତ ଆପଣମାନେ ଯଦି ପବିତ୍ରାତ୍ମାକୁ ଲାଭ କରିଅଛନ୍ତି ତେବେ ଏହା ତ କେବଳ ବଚନଙ୍କୁ ହିଁ ନିର୍ଦ୍ଦେଶିତ କରିବେ ତ କୌଣସି ସଂସ୍ଥାକୁ କଦାପି ନିର୍ଦ୍ଦେଶିତ କରିବେ ନାହିଁ ଏହା ତ କୌଣସି ରୀତିନୀତିକୁ ମଧ୍ୟ କଦାପି ନିର୍ଦ୍ଦେଶିତ କରିବେ ନାହିଁ ଏହା ତ କୌଣସି ବିପରୀତ ମାର୍ଗ ଆଡ଼କୁ କଦାପି ନିର୍ଦ୍ଦେଶିତ କରିବେ ନାହିଁ ଏହା ତ ସିଧାସଳଖ ବଚନଙ୍କରଙ୍କୁ ନିର୍ଦ୍ଦେଶିତ କରିବେ ମୁଁ ଚିତ୍କାର କରିବା ଭଳି ଅନୁଭବ କରିଥାଏ ଧ୍ୟାନ ଦିଅନ୍ତୁ ଏହା ତ କୌଣସି ଏକ ବ୍ୟକ୍ତିଙ୍କ ମଧ୍ୟରେ କମ୍ପନ ସୃଷ୍ଟି କରୁଥିବା କୌଣସି ଏକ ଶକ୍ତି ଅଟନ୍ତି ଯେତେବେଳେ ଆପଣମାନେ ଦେଖିଥାନ୍ତି ଯେତେବେଳେ ଆପଣମାନେ ଦେଖିଥାନ୍ତି ଯେ ଆପଣମାନଙ୍କ ନକ୍ଷତ୍ର ଶ୍ରୀଖ୍ରୀଷ୍ଟ ସେହି ବାକ୍ୟ ଅନତି ଦୂରରେ ଠିଆ ହୋଇ ରହିଅଛନ୍ତି ପୁଣି ସେତେବେଳେ ସେହି ଆତ୍ମା ଯିଏକି ଆପଣଙ୍କ ମଧ୍ୟ ଅଛନ୍ତି ସେ ତାହାଙ୍କୁ ଡାହାଣକୁ କିମ୍ବା ବାମକୁ ଗତି କରିବାକୁ ଆଦେଶ ଦେବେ ନାହିଁ ତାହା ହିଁ ସେହି ଏକମାତ୍ର ଉଦ୍ଦେଶ୍ୟ ଅଟନ୍ତି ଯିଏକି ସେପରି କରିପାରନ୍ତି ଯେ ପରମେଶ୍ୱରଙ୍କ ତଥ୍ୟ ଗୁଡ଼ିକୁ ଗ୍ରହଣ କରିନେବାକୁ ପୁଣି ସେଗୁଡ଼ିକୁ ଦେଖାଇ ଦେବାକୁ ସେଗୁଡ଼ିକୁ ପ୍ରଗଟ କରିବାକୁ ଆସିଥାନ୍ତି ପୁଣି ଯୀଶୁ ଏପରି କହିଥିଲେ ତୁମମାନଙ୍କୁ ଯାହା ଯାହା କହିଅଛି ସେହି ସବୁ ତୁମମାନଙ୍କୁ ସ୍ମରଣ କରାଇବେ ଯେ ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ ତୁମମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବେ ତାହାକୁ ଜଣାଇବେ ତାହା ଘଟିବା ପୂର୍ବେ ତୁମମାନଙ୍କୁ ଜଣାଇବେ ବୁଝିଲେ ତ ଯେଉଁ ସବୁ ବିଷୟ ମୋହର ଅଟେ ସେଗୁଡ଼ିକୁ ସେ ତୁମମାନଙ୍କୁ ଦେଖାଇବେ ପୁଣି ତତ୍ପରେ ଆଗତ ହେବାକୁ ଥିବା ବିଷୟ ଗୁଡାକୁ ସେ ତୁମମାନଙ୍କୁ ଦର୍ଶନ କରାଇବେ ଯୋହନ 15 ଅଧ୍ୟାୟରେ ସେପରି ରହିଅଛି ସେ ଯେ ଘଟଣା ଗୁଡାକୁ ଦର୍ଶାଇଥାନ୍ତି ତାହା ଆମମାନେ ଧ୍ୟାନ କରିଥାଉ ପୁଣି ଯେଉଁ ବିଷୟ ଗୁଡାକ ପରମେଶ୍ୱରଙ୍କ ଆଡୁ ଅଟେ ସେଗୁଡାକୁ ସେ ଗ୍ରହଣ କରିଥାନ୍ତି ପୁଣି ସେଗୁଡାକୁ ଆପଣମାନଙ୍କୁ ଦେଖାଇବେ ପୁଣି ଯୀଶୁ ଯେ ସକଳ ବଚନକୁ କହିଥିଲେ ସେହି ବଚନ ଗୁଡାକୁ ସେ ଆପଣମାନଙ୍କ ଠାରେ ପ୍ରକଟ କରିବେ ଅନ୍ୟ ଶବ୍ଦରେ କହିବାକୁ ଗଲେ ସେହି ବିଷୟ ଗୁଡିକୁ ସୁସ୍ପଷ୍ଟ କରିଦେବେ ବିଷୟଟିକୁ ଏକତରଫା ହୋଇ ଗୋଟିଏ କୋଣରେ ଥିବାର ଆଜି ରାତ୍ରି ଆମେ ଦେଖୁଥାଉ ଯେହେତୁ କିଛି କ୍ଷେତ୍ରରେ ତାହାକୁ ସେପରି ଭାବରେ ଆମମାନେ ବ୍ୟବହାର କରିବାକୁ ଯାଉଅଛୁ ତାହାକୁ ସୁନିଶ୍ଚିତ କରିବାକୁ ତାହାକୁ ବାସ୍ତବ ରୂପେ ପ୍ରକାଶ କରିବାକୁ ଯାଉଅଛୁ ବୁଝନ୍ତି ତ ପୁଣି ଆପଣମାନେ ବୁଝନ୍ତି ଯେ ଯଦି ଆପଣମାନେ ପୁଣି ଆପଣମାନଙ୍କ ଧ୍ରୁବତାରାଟି ଯେକୌଣସି ଖ୍ରୀଷ୍ଟିଆନ ନିମନ୍ତେ ତାହା ହିଁ ବାକ୍ୟ ଅଟନ୍ତି ଯେକୌଣସି ବିଷୟ ଯାହା ବାକ୍ୟର ବିରୁଦ୍ଧରେ ଅଟେ ଦେଖନ୍ତୁ ମୋତେ କିଛିଟା ବିଶେଷ ବିଷୟକୁ କହିବା ପାଇଁ ଦିଅନ୍ତୁ ଏହାକୁ ଅତି ଧ୍ୟାନର ସହିତ ଶୁଣନ୍ତୁ ଏହା ତ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ଅଲୌକିକ ପ୍ରକାଶନ ତାଙ୍କର ଇଚ୍ଛା ପୁଣି ଖ୍ରୀଷ୍ଟଙ୍କ ଆଗମନ ବିଷୟ ଅଟେ ପୁଣି ଲିଖିତ ହୋଇଥିବା ସବୁକିଛି ବିଷୟ ଏହା ମାଧ୍ୟମରେ ସ୍ନାଧିକାର କରି ରହିଅଛି ପୁଣି ଯେକୌଣସି ଶିକ୍ଷା ଯଦି ତହିଁରୁ ଆପଣମାନଙ୍କୁ ଦୂରେଇ ଦେଇଥାଏ ସେହି କମ୍ପାସକୁ ଅସ୍ୱୀକାର କରି ଦୂରେଇ ଦେଇଥାଏ ତେବେ ତାହା କେବଳ ରୀତିନୀତି ହିଁ ଅଟେ, ତାହା ତ କେବଳ ସଂସ୍ଥା ଟିସ୍ ବୋଲି କହିଥାଏ। ଏହା ତ ସେହିପରି ଧରଣର କାଗଜ ଖଣ୍ଡିକ ଅଟେ ଯାହାକୁ ଆପଣମାନେ ପକେଟରେ ଧରିଥାନ୍ତି, ନିଜର କୋଠରୀ ମଧ୍ୟରେ ଝୁଲାଇ ରଖିଥାନ୍ତି, ଫ୍ରେମ୍ କରି ରଖିଥାନ୍ତି। ତାହା ଏକ ରୀତିନୀତି ହିଁ ଅଟେ। ସେହି କମ୍ପାସକୁ ଖୋଜି ନିଅନ୍ତୁ ଯାହା ଆପଣଙ୍କୁ ବାକ୍ୟ ସହିତ ସୁସ୍ଥ ରଖିଥାଏ। ଆମେନ୍। ଆପଣମାନେ ଧ୍ୟାନ ଦିଅନ୍ତୁ, ଏହି ଅନୁଭୂତିକୁ ପାଉଲ ଯେତେବେଳେ ପାଉଲଙ୍କୁ ଯେତେବେଳେ ମିଳିଥିଲା ଯେ ମିଶରକୁ ପୁଣି ଆରବକୁ ଚାଲି ଯାଇଥିଲେ, ପୁଣି ସେଠାରେ ଦୀର୍ଘ 3 ବର୍ଷ ଧରି ଧର୍ମଶାସ୍ତ୍ର ଅଧ୍ୟୟନ କରିଥିଲେ। ଗୌରବଜନକ, ଆରେ ବା, ତାଙ୍କୁ ତ ପ୍ରକୃତିସ୍ଥ ହେବାକୁ ଥିଲା। ଯେତେବେଳେ ଦର୍ଶନ ଲାଭ କରିଥିଲେ ଆଉ ବଚନ ପରେ ବଚନ ଏହିପରି ଭାବରେ ପରିପ୍ରାପ୍ତ ତାଙ୍କୁ ଯେତେବେଳେ ପ୍ରେରଣା ପ୍ରଦାନ କରିଥିଲେ ସେତେବେଳେ ଯାଇ ସେ ଏବ୍ରିୟ ନାମକ ସେହି ପୁସ୍ତକଟିକୁ ଲେଖିପାରିଥିଲେ, ପୁଣି ସେହି ଯେଉଁମାନଙ୍କୁ ତାହା ଦର୍ଶାଇ ପାରିଥିଲେ। କାହିଁକି? ସେ ତ ମଧ୍ୟସ୍ଥ ହୋଇପାରିଥିଲେ, ପବିତ୍ରାତ୍ମା ରୂପୀ ସେହି କମ୍ପାସଟି ତାଙ୍କୁ ଯଥୋଚିତ ରୂପେ ଧ୍ରୁବତାର ଆଡ଼କୁ ରଖି ଅବସ୍ଥାପିତ କରିଥିଲେ। ବର୍ତ୍ତମାନ କୌଣସି ଏକ ବିଷୟ ଯେ ଆପଣମାନଙ୍କ ଏଥିରୁ ଦୂରେଇ ନେଇ ବସି ଯେପରି ଏକ ଅପ୍ରୀତିକର ବିଷୟକୁ ଆପଣମାନେ ଯଦି ଲାଭ କରିଅଛନ୍ତି ତେବେ ତାହାକୁ ଅଲଗା କରି ରଖିବାଟା ହିଁ ଆପଣମାନଙ୍କ ପାଇଁ ଭଲ ହେବ। ତାହା ହିଁ ସତ୍ୟ କଥା ଅଟେ। ଏହା ତାଙ୍କ ବାକ୍ୟକୁ ନିର୍ଦ୍ଦେଶିତ କରିବ, ପୁଣି ତାଙ୍କରି ବାକ୍ୟକୁ ହିଁ ନିର୍ଦ୍ଦେଶିତ କରିବ, ଯେହେତୁ ପ୍ରଘଟିତ କରିବା ନିମନ୍ତେ କିମ୍ବା ପରମେଶ୍ୱରଙ୍କ ପ୍ରତିଜ୍ଞାଟିକୁ ପ୍ରଘଟିତ କରିବା ନିମନ୍ତେ ପବିତ୍ର ଆତ୍ମା ପ୍ରେରିତ ହୋଇଥିଲେ। କୌଣସି ଏପରି ରୀତିନୀତି ନାହିଁ ଯାହାକି ସେପରି କରିବ, କୌଣସି ସଂସ୍ଥା ଏହାକୁ ସେପରି କରିବ ନାହିଁ, କୌଣସି ଶକ୍ତି କିମ୍ବା ଅନ୍ୟ କୌଣସି ବିଷୟ ଏହାକୁ ସେପରି କରିପାରେ ନାହିଁ। ବାକ୍ୟ ଦ୍ୱାରା କେବଳ ପବିତ୍ର ଆତ୍ମା ହିଁ ସେପରି କରିପାରନ୍ତି, ପୁଣି ସେ ତ ବୀଜାଣୁ ଅଟନ୍ତି। ଅତଏ ଗହମର ବୀଜଟିଏ ଆପଣମାନେ ନିଅନ୍ତୁ, ଗହମର ଏକ ଉତ୍ତମ ବୀଜଟିଏ ନିଅନ୍ତୁ, ତଥାପି ଏହା କରି ନପାରେ, କିଛି ଉପକାର କରି ନପାରେ, ବୀଜାଣୁ ଏହା ମଧ୍ୟକୁ ନ ଆସିବା ପର୍ଯ୍ୟନ୍ତ ଏହା ମୃତବତ୍ ହୋଇ ପଡି ରହିଥାଏ। ତତ୍ପରେ ଏହା ଗହମର ଏକାଧିକ ବୀଜକୁ ଉତ୍ପନ୍ନ କରିଥାଏ। ଆଉ ଖ୍ରୀଷ୍ଟ ସେହି ଜୀବନ ଅଟନ୍ତି, ସେ ସେହି ନିଶ୍ଚୟତା ଅଟନ୍ତି। ଗହମର ବୀଜଟି ଆପଣ ମଧ୍ୟରେ ସେହି ଜୀବନ ରୂପେ ନିଶ୍ଚୟତା ଯଦି ରଖିନଥାଏ ତେବେ ଏହା କଦାପି ଜୀବିତ ହୋଇନଥାଏ। ଗହମର ବୀଜଟି ଆପଣ ମଧ୍ୟ ସେ ନିଶ୍ଚୟତା ରୂପୀ ଜୀବନକୁ ଯଦି ରଖିନାହିଁ ହୋଇପାରେ, ବାହାରୁ ଦେଖିବାକୁ ତାହା ଖୁବ୍ ସୁନ୍ଦର ଥାଇପାରେ, ମାତ୍ର ଏହା କଦାପି ଜୀବିତ ହୋଇପାରେ ନାହିଁ, ଯେହେତୁ ଜୀବନ ହେବା ଜୀବିତ ହେବା ନିମନ୍ତେ ଏହା ମଧ୍ୟରେ କିଛି ରହିନଥାଏ। ମାତ୍ର ସେହି ନିଶ୍ଚୟତାକୁ ଏହା ଯେତେବେଳେ ପାଇଥାଏ ସେତେବେଳେ ସମସ୍ତ ସମାଲୋଚକମାନଙ୍କ ଆଡ଼କୁ ଏହା ଦେଖିପାରିଥାଏ, ପୁଣି କହିଥାଏ ମୁଁ ପୁନଶ୍ଚ ଅଙ୍କୁରିତ ହେବି। କାହିଁକି? ଯେହେତୁ ଏହା ନିଶ୍ଚୟତାକୁ ଲାଭ କରିଅଛି, ଏହା ତାହାରି ମଧ୍ୟରେ ଅଛି, ଏହାକୁ ପୁନର୍ବାର ଉତ୍ଥାପିତ ହେବାକୁ ହିଁ ଅଛି। ପୁଣି ଏହା ଯେତେବେଳେ ଯଦି ତୁମେମାନେ ମୋଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କଠାରେ ରହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ, ତାହା ହିଁ ସେହି ନିଶ୍ଚୟତା ଅଟେ। ମାତ୍ର ଏହା ମଧ୍ୟରେ ରୀତିନୀତି ଗୁଡାକ ପୁଣି ଅନ୍ୟାନ୍ୟ ଅନେକ ବିଷୟ ଗୁଡାକୁ ଆପଣମାନେ ଯଦି ଭର୍ତ୍ତି କରି ପକାନ୍ତି, ଆପଣ ତ ତେଲକୁ ପାଣି କଦାପି ମିଶାଇ ପାରିବେ ନାହିଁ। ଆପଣମାନେ ଏହାକୁ କେବଳ ଗ୍ରହଣ କରି ନେଇପାରନ୍ତି, ପୁଣି ଯେପରି ଇଚ୍ଛା କରନ୍ତି ସେହିପରି ଭାବରେ ଏହାକୁ ମିଶାଇ ପାରନ୍ତି, ତଥାପି ଏହା କଦାପି ମିଶିବ ନାହିଁ, ଯେହେତୁ ସେଗୁଡ଼ିକ ଦୁଇଟି ବିଭିନ୍ନ ଧରଣର ରାସାୟନିକ ବସ୍ତୁ ଅଟନ୍ତି। ପୁଣି ଆପଣମାନେ ରୀତିନୀତି ଗୁଡାକୁ ତଥା ବାଇବଲକୁ ଏକାଠି ପ୍ରୟୋଗ କରିପାରନ୍ତି ନାହିଁ, ବାଇବଲ ବିରୁଦ୍ଧାଚାରୀ ବିଷୟକୁ ମିଶାଇ ପାରନ୍ତି ନାହିଁ। ଆପଣମାନେ ସଂସ୍ଥାକୁ ପୁଣି ସ୍ୱତନ୍ତ୍ର ଭାବେ ଜାତ ହୋଇଥିବା ଧର୍ମକୁ କିମ୍ବା ସ୍ୱତନ୍ତ୍ର ରୂପେ ଜାତ ହୋଇଥିବା ମୁକ୍ତିକୁ କଦାପି ଏକାଠି ମିଶାଇ ପାରନ୍ତି ନାହିଁ, ଯେହେତୁ ଏଥିରେ ନିଶ୍ଚିତ ହୁଅନ୍ତୁ ଯେ କେବଳ ପରମେଶ୍ୱର ହିଁ ସଞ୍ଚାଳନା ଦେଇଥାନ୍ତି, ଯେକୌଣସି ପ୍ରକାର ହେଉ ନା କାହିଁକି ଏହାକୁ ମୁଁ କହିବାକୁ ଯାଉଅଛି। ପରମେଶ୍ୱର ଆପଣଙ୍କ ଯୋଜନାକୁ କଦାପି ଉଲ୍ଲଂଘନ କରିପାରନ୍ତି ନାହିଁ, ସେ ତ ଆଦୌ ଉଲ୍ଲଂଘନ କରିପାରନ୍ତି ନାହିଁ, କାରଣ ସେ ଅସୀମ ଅଟନ୍ତି। ପୁଣି ମୁଁ ହୃଦୟଙ୍ଗମ କରିଥାଏ, ଆପଣମାନେ ମଧ୍ୟ ଜାଣନ୍ତି ଏହା ତ ଅଧିକାଂଶ ଲୋକମାନଙ୍କ ନିକଟକୁ ପ୍ରେରିତ ହୋଇଥାଏ, ବୁଝନ୍ତି ତ? କିନ୍ତୁ ପରମେଶ୍ୱର ଆପଣଙ୍କ ଯୋଜନାକୁ କଦାପି ଉଲ୍ଲଂଘନ କରିପାରନ୍ତି ନାହିଁ, ସେ ଆଜି ଦିନ କୌଣସି ଗୋଟିଏ ନିର୍ଣ୍ଣୟକୁ ନେଇ ତାହାକୁ କିଛି କ୍ଷଣ ନିମନ୍ତେ ପରିବର୍ତ୍ତନ କରି କୌଣସି ଅନ୍ୟ ଏକ ନିର୍ଣ୍ଣୟକୁ ନେଇପାରନ୍ତି ନାହିଁ, ପୁଣି ସେଦିନ ସେ ଯେ ଭୁଲ କରିଥିଲେ ସେପରି କହିପାରନ୍ତି ନାହିଁ। ପରମେଶ୍ୱର ଦଳେ ଲୋକମାନଙ୍କ ସହିତ ଆଦୌ ସଞ୍ଚାଳିତ ହୋଇନଥାନ୍ତି, ପରମେଶ୍ୱର ବ୍ୟକ୍ତିଗତ ରୂପେ ସଞ୍ଚାଳିତ ହୋଇଥାନ୍ତି, ଯେହେତୁ ମନୁଷ୍ୟ ମଧ୍ୟରେ ବିଭିନ୍ନ ଧରଣର କଳ୍ପନା ରହିଅଛି, ସେ ତ ସ୍ୱଭାବରେ ପୃଥକ ହୋଇ ସୃଷ୍ଟି ହୋଇଅଛି। ପୁଣି ପରମେଶ୍ୱରଙ୍କୁ ତ ଉକ୍ତ ବ୍ୟକ୍ତିଙ୍କୁ ସ୍ୱୀକାର କରିବାକୁ ଅଛି, ପୁଣି ତାଙ୍କୁ ଚାରିଆଡୁ ବିଶୃଙ୍ଖଳିତ କରିଦେବାକୁ ଅଛି, ପୁଣି ତାହାକୁ ସବୁଆଡୁ ଅନୁଭବୀ କରାଇ ନିଜସ୍ୱ ସ୍ଥିତିକୁ ନେଇ ଆସିବାକୁ ଅଛି, ସେତେବେଳେ ଯେତେବେଳେ ପର୍ଯ୍ୟନ୍ତ ସେ ତାଙ୍କୁ ଆପଣ ସ୍ୱଭାବରେ ପରିବର୍ତ୍ତନ ନ କରନ୍ତି। तत्प्रजाई परमेश्वर से व्यक्ति सहित कार्य करते लक्ष्य करंतु समस्त जुग गुड़िकर मध्य नोह पुणी मूसा भापदीगण से एककालीन समय दुई जन आसे आसते समस्त जुग गुड़िकर मध्य लगातार भाव कार्य हो आईहेतु आपण मैं जी कहती एकाधिक परामर्श गुड़िकर सुरक्षा रही अच्छी तेरे यह बुझा चाहत एठार आराधनालय मध्य किसी दिन पूर्व मुझे प्रचार कर आहव थे पुणी से झील सफट मध्य पुणी शत्रु को तोड़ निम्ते से रामत गलियात को जाते नीतिगत रूपे से निर्भुल थे भूखंड अधिकार अंश था पुणी से शत्रुपक्ष अरामीय सेनागण उत्पादित गहमु संतान गण पेट भरुले जहां इस्राएली गण भोजन करा उचित था परमेश्वर दत्त संपद था सुतरा मौलिक नीति अनुसार यह उत्तम विषय पर धारणा मो सहित चलत पुणी सेठा को जातु पुणी आम मैंने भूखंड तड़ी पक अच्छा तेरे तो शुणा को अति प्रीतिजनक विषय होता है मौलिक रीति अनुसार उपयुक्त विषय था तथापि एर्त गुड़िक रही था झील सफट से जड़े सचोट व्यक्ति होता जो कहते सत्वे आम मान ईश्वर सहित परामर्श कर उचित हम ना कि अवश्य विद्रोही राजा आहब से कहते हाँ निश्चय सीमावर्ती विश्वास जनक आपणा कही अरे बा निश्चित रूपे मत से एक विषय को भावटा उचित विषय थी मो पाखे चारिश एब्रिय भावदीगण अच्छा से चारिश जन को मुशी रखी जत्न नहीं अच्छी देश मध्य से सब विशिष्ट भावदीगण अटंती आम मैंने स्थान को नहीं आसबू पुणी प्रत्येक जन एक समय कही आपठा को जातु परमेश्वर आपण सहवर्ती अटंती नीतिगत रूपे से निर्भुल थे कि निश्चयतार अधिकारी नत्पर से जिते पचारे अन्य कहीं द्वितीय व्यक्ति अच्छा कि कहते हाँ सेपरी आउ जड़े अच्छी मात्र मुझे घृणा कै से कही मो विषय सर्वदा अशुभ कथा कही था देखती तो सब कहू किपरी उत्तम विषय भावाणी करी कही पारंती जेतले की संपूर्ण राज्य एलियो जी के कदा सम्मुख उपस्थित होते आम को कही कुकुर गुड़ाक तुम रक्त चाटी खाइबे वर्तमान जपरी जन प्रमाण सिद्ध प्रकटीकृत भाववादी जपरी धरण एक वचन को किपरी कही पारि था परमेश्वर इच्छा अनुसार ना पुणी इसाबेल को कुकुर गुड़ाक किपरी भाव खाई पारि था पुणी मांस खंड गुड़ाक भूमि पर इतस्त हो पड़ी पारि था जद्वारा से मैंने आई पारि ना इसाबेल एठार साहित अवस्था अच्छा एपरी धरण अभिशाप जड़े व्यक्ति अच्छी से व्यक्ति किपरी भाव आशीर्वाद कर पारती आजिकल विषय अटे कई जो व्यक्ति यही सब विषय गुडी को किपरी भाव आशीर्वाद कर पारती जहां लोक मान सब परमेश्वर निकट रू अधिक दूर को नहीं जाऊँ संपूर्ण करने निमंत केवल एकमात्र कर्म रही अच्छी आपने स्वयं यदि सुस्थ हो जाए चाहिए था प्रभु से घुंड विषय टा स्थापित करतु पुणी यह सहित आबद्ध रहंतु जिते आप एक युव सत्य अटंती कही था अच्छा भाई प्रणाम आपण को घृणा करने निमंत आप लोक मान उत्साहित करती परमेश्वर मत स्नेह करे अटे तो मोर निश्चयता अटे कौन मनुष्य मांसमय बाहू में आप भरोसा कर पारती ना आपण को वाक्य निर्भर कर रही परमेश्वर जहां किसी कही तारी भरोसा कर रही निर्भुल थे मिथाय किप बुझी से अपना से अपेक्षा कर रही थे दर्शन टे से दर्शन टे मात्र से दर्शन टी वाक्य सहित समतुल हो रही ना पुणी आज से समान धरण अवस्था रही अच्छी मिखाय अपना दर्शन को वचन सहित तुलना करते तत्पर से वाक्य भय जे एकत्रित से लक्ष्य कर दर्शन टी वचन विरोधी जी होता है तेरे अलग कर दिंतु जेहेतु यह एक भ्रांति जनक निश्चयता अटे निखाय निश्चयता प्रकृति में वचन सहित था हेतु से दृढ़ भाव स्थिर हो रही पारि आते जहां किसी कही विश्वास करते ଆଉ ତାଙ୍କ ଗାଲରେ ସେମାନେ ଯେତେବେଳେ ଶକ୍ତ ଚପରାଟିଏ ମାରିଥିଲେ ପୁଣି ପଚାରିଥିଲେ ପରମେଶ୍ୱରଙ୍କ ଆତ୍ମା କେଉଁ ବାଟେ ଯାଇଥିଲେ। ସେ କହିଥିଲେ ଯେବେ ତୁମ୍ଭେ କାରାଗାରର ଭିତର କୋଠରୀରେ ଥିବ ସେଦିନ ଏହାକୁ ବୁଝିବ, ନିର୍ଭୁଲ ଅଟେ। ସେ କହିଥିଲେ ଯେତେବେଳେ ମୁଁ ଶାନ୍ତିରେ ଫେରିବି ତୁମ୍ଭେ ଏହି ବ୍ୟକ୍ତିକୁ ଭିତର ପାଖର କାରାଗାରରେ ବନ୍ଦୀ କରି ରଖିଥାଅ, ଆଉ ମୁଁ ଯେତେବେଳେ ଶାନ୍ତିରେ ଫେରି ଆସିବି ଆଉ ସେପରି କହିଥିଲେ ମୁଁ ଏହି ବ୍ୟକ୍ତିର ଖବର ନେବି। ହେ ମିଖାୟ, ଏ ବିଷୟରେ କଣ କହିଥାଅ? ସେ ଯେତେବେଳେ ଫେରି ଆସିବେ ତୁମ୍ଭର ଶିରଚ୍ଛେଦନ କରିଦେବେ। ମିଖାୟ ଏପରି ଦୃଢ ବିଶ୍ୱାସ ସହିତ ସେଦିନ ସିପାନ ନିଶ୍ଚୟ ହୋଇ ରହିଥିଲେ, ସେ ମଧ୍ୟ ସେହିପରି ନିଶ୍ଚୟ ହୋଇ ରହିଥିଲେ। ଆମେନ୍। ମୋର ପ୍ରଭୁ ଯେପରି ଆଗ୍ରହ ସହିତ ଆପଣାର କୃଷ ଆଡ଼କୁ ଅଗ୍ରସର କରିଥିଲେ ଠିକ୍ ସେହିପରି ଆଗ୍ରହକୁ ସେ ଦେଖାଇଥିଲେ, ଠିକ୍ ସେହିପରି ସହଜ ସାଧ୍ୟ ବିଷୟ ବୋଲି ସେ ତାକୁ ମଣିଥିଲେ, ଯେପରି ସହଜ ସାଧ୍ୟ ବିଷୟ ମଣି ଦାନିଏଲ ସିଂହ ମାନଙ୍କ ଗର୍ତ୍ତ ମଧ୍ୟକୁ ଚାଲି ଯାଇଥିଲେ, କିମ୍ବା ସଦ୍ରକ ମୈଶକ ଅବଦିନକ ଜଳନ୍ତ ଅଗ୍ନିର ଭାଟିକୁ ଚାଲି ଯାଇଥିଲେ। ଦୃଢ ସଂକଳ୍ପ ସହିତ ସେ ସେହି ସ୍ଥାନରେ ଦୃଢତାର ସହିତ ଠିଆ ହୋଇଯାଇଥିଲେ, ଆଉ କହିଥିଲେ ଯଦିଓ ତୁମ୍ଭେ କଦାଚ ଫେରି ଆସ। କାହିଁକି? ସେ ସୁନିଶ୍ଚିତର ଆକର ଥିଲେ, ତୁମ୍ଭେ ଯଦି ପ୍ରକୃତରେ ଫେରି ଆସ ତେବେ ସଦାପ୍ରମତେ ଆଦୌ କହିନଥିଲେ ତତ୍ପରେ ମୋହର ମସ୍ତକ ଛେଦନ କରି ପକାଇବ। ସେ ନିଶ୍ଚୟତାର ଏକ ବାକ୍ୟ ପାଇଥିଲେ, ସେ ଆପଣଙ୍କର ମାର୍ଗଦର୍ଶନକାରୀ କମ୍ପାସଙ୍କୁ ଚିହ୍ନିଥିଲେ, ଯିଏ ତାଙ୍କୁ ଏହି ଦର୍ଶନର ମଧ୍ୟମରେ ପଥ ପ୍ରଦର୍ଶନ କରାଉଥିଲେ। ସେ ପ୍ରକୃତରେ ସେହି ଧ୍ରୁବତାରାଙ୍କ ସହିତ ଥିଲେ। ଆଜ୍ଞା, ହଁ, ତାଙ୍କର ଲଙ୍ଗରଟି ସୁଦୃଢ ହୋଇ ରହିଥିଲା। ହଁ, ବାକ୍ୟ ଏବଂ ଏହାର ସତ୍ୟତାଟି ହିଁ ଥିଲା। ଯଦି ଆପଣମାନଙ୍କ ନିଶ୍ଚୟତାଟି ଆପଣମାନଙ୍କ ଜୀବନରେ ଆପଣମାନେ ଏକ ପ୍ରକାରର ନିଶ୍ଚୟତା ଯଦି ଲାଭ କରିଅଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ ଶିଷ୍ଟାଚାର ଗୁଡିକ ଯେ ନିଶ୍ଚୟତା ଥିଲା ଏହା ଆପଣମାନେ ଜାଣନ୍ତି। ମୁଁ ସେହି ମହିଳାଙ୍କ ନାମକୁ ସ୍ମରଣ କରି ନପାରେ, ତଥାପି ସେହି ନାରୀ ଜଣକ ଯାହା କିଛି କହିଥିଲେ ତାହାକୁ ସମସ୍ତ ରାଷ୍ଟ୍ର ଭରସା କରିଥିଲା। ମୁଁ ତାଙ୍କ ନାମକୁ ଭୁଲି ଯାଇଅଛି, ମୁଁ ଏଠାରେ କିଛିଟା ଟିପ୍ପଣୀ ଦେଖୁଥିଲି, ମୁଁ ସେହି ନାରୀଙ୍କ ନାମକୁ ଚିନ୍ତା କରିପାରିନଥିଲି ତାଙ୍କ ନାମଟି କଣ ଥିଲା, କିନ୍ତୁ ଏଠାରେ କିଛି ବର୍ଷ ପୂର୍ବେ ସେମାନଙ୍କୁ ହେବାକୁ ହିଁ ଥିଲା। ଏହି ନାରୀ ଜଣକ ସେ ଯାହା କିଛି କହିଥିଲେ, ଯଦି ସେ ଏପରି କହିଥିଲେ ଯେ ଆପଣଙ୍କ ବାମ ହସ୍ତରେ ଚାକୁ ଚାଳନା କରନ୍ତୁ, ତାହା ହିଁ ଧ୍ରୁବ ସତ୍ୟର ବିଷୟ ଥିଲା, ତାହା ଏହା ହିଁ ଥିଲା, ତାହା ହିଁ ନିଶ୍ଚୟତା ଥିଲା। ସେ ତ ସେପରି କରିଥିଲେ, ସବୁକିଛିର ଉତ୍ତର ତାହା ହିଁ ଥିଲେ। ପୁଣି ବାମ ହସ୍ତ ଯଦି ଆପଣ କଣ୍ଟା ଚାମକୁ ଧରିଥିଲେ ତେବେ ଆପଣ ତ ନିଶ୍ଚିତ ରୂପେ ତ୍ରୁଟିପୂର୍ଣ୍ଣ ଥିଲେ। ତାଙ୍କର ନାମ କଣ ଥିଲା? ମଣ୍ଡଳୀ ଏଲି ଏମିଲି କୋସ୍ ବୋଲି କହନ୍ତି ସମ୍ପାଦକ। ଓହୋ, ଏହା ତାହା ହିଁ ଅଟେ, ନିଶ୍ଚିତ ରୂପେ ଅଟେ। ହଁ, ତାହା ହିଁ ସେପରି, ତାହା ହିଁ ସେହି ଜଣ କଟନ୍ତି। ବର୍ତ୍ତମାନ ଆପଣମାନେ ଥିଲେ, ଆପଣମାନେ ନିଶ୍ଚୟତାଟି ଥିଲେ, ପୁଣି ସେ ଥିଲେ, ସେ ତ ଶିଷ୍ଟାଚାରର ଏକ ନିଶ୍ଚୟତା ଥିଲେ। ସେପରି ଭାବରେ ଏହାକୁ ସମ୍ଭବ ହେବାକୁ ସୁନିଶ୍ଚିତ ଅଟେ। ଓହୋ, ସେପରି ଧରଣର ଅନେକ ତଥ୍ୟକୁ ଆମମାନେ ସେପରି ଭାବରେ ଲାଭ କରିଥାଉ, ମାତ୍ର ଏହା ଯେ ବର୍ତ୍ତମାନ ଲୋପ ପାଇସାରିଅଛି ଏପରି ଆମମାନେ ଦେଖିଥାଉ। ଆପଣ ଯେ ଆପଣ ଯେପରି ଭାବରେ ଇଚ୍ଛା କରିଥାନ୍ତି ସେହିପରି ଭାବରେ ଭୋଜନ କରନ୍ତୁ। ଆଜ୍ଞା, ହଁ, ଉତ୍ତମ ବିଷୟ ଅଟେ, ମାତ୍ର ତାହା ହିଁ ଶିଷ୍ଟାଚାରର ନିଶ୍ଚୟତା ଅଟେ। ଆପଣମାନଙ୍କୁ ଠିକ୍ ସେହିପରି ଭାବରେ ହିଁ କାର୍ଯ୍ୟ କରିବାକୁ ଥିଲା। ଏକଦା ଏପରି ସମୟ ସୁଦ୍ଧା ଥିଲା ଯେତେବେଳେ ଏଡଲଫ ହିଟଲର ଜର୍ମାନୀର ସର୍ବେସର୍ବା ଥାଇ ଏକ ନିଶ୍ଚୟତା ଥିଲେ। ସେ ଯାହା କିଛି ନିର୍ଦ୍ଦେଶ ଦେଉଥିଲେ ତାହା ହିଁ ଅଟଳ ହେଉଥିଲା। ଯେତେବେଳେ ଡେଇଁ ପୋଡ ଏପରି କହୁଥିଲେ ସେମାନେ ଡେଇଁ ପଡୁଥିଲେ, ଯେତେବେଳେ ହତ୍ୟା କର ବୋଲି କହୁଥିଲେ ସେମାନେ ହତ୍ୟା କରୁଥିଲେ, ଲକ୍ଷ ଲକ୍ଷ ଜୀବଦିଗଣଙ୍କ ପ୍ରତି ସେ ଆପଣ ମସ୍ତକକୁ ହଲାଇ ଦେଇଥିଲେ। ସେପରି ଧରଣର ନିଶ୍ଚୟତା ସହିତ ଯେ କଣ ଘଟିଥିଲା ତାହାକୁ ଆପଣମାନେ ଧ୍ୟାନ ଦିଅନ୍ତି କି? ଏହା ତ ଶକ୍ତି ପରି ଦେଖାଯାଇଥିଲା, ମାତ୍ର ଏହା ସେହି ନିର୍ଦ୍ଦେଶର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣର ବିଷୟ ଥିଲା। ତାହା ଯେ ବାକ୍ୟ ବିରୁଦ୍ଧ ଭାବ ଥିଲା ଏହାକୁ ଆପଣମାନେ କିପରି ଜାଣିଲେ? ପରମେଶ୍ୱର କହିଥିଲେ, ତାହା ବାଲାମ ନଥିଲେ କି ଯିଏ ଇସ୍ରାଏଲର ସନ୍ତାନଗଣଙ୍କ ଉପରେ ଦୃଷ୍ଟିପାତ କରି ଅଭିଶାପ ଦେବା ନିମନ୍ତେ ଚେଷ୍ଟା କରିଥିଲେ। ସେ କହିଥିଲେ, ମୁଁ ତାହାକୁ ଅଲଗା ବାସ କରୁଥିବା ଲୋକମାନଙ୍କ ପାଇଁ ଦେଖିଥାଏ, ତାହାର ତମ୍ବୁ ସକଳ କିପରି ପବିତ୍ର ଅଟେ। ଯେ କେହି ତୁମକୁ ଅଭିଶାପ ଦିଏ ସେ ଶାପଗ୍ରସ୍ତ ହେବ, ଯେ କେହି ତୁମକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପାଇବ। ଏହା ଏପରି ଦେଖିବାକୁ ମିଳେ ଯାହାକୁ ହିଟଲର ସୁଦ୍ଧା ବୁଝିପାରିଥାନ୍ତେ। ଏହା ଏପରି ଅନୁଭୂତ ହୋଇଥାଏ ଯେପରିକି ଜର୍ମାନ ଦେଶୀୟ ଖ୍ରୀଷ୍ଟିଆନ ଗଣ ଏହାକୁ ବୁଝିପାରିଥାନ୍ତେ। ବୁଝନ୍ତି ତ? ତାହା ତ ନିଶ୍ଚୟତା, ନିଶ୍ଚିତ ରୂପେ ସେହି ବଚନର ବିରୁଦ୍ଧାଚରଣ ବିଷୟ ଅଟେ। ଆପଣମାନେ ତ ଜାଣନ୍ତି ଏହା ଯେପରି କଥିତ ହୋଇଅଛି, ମନୁଷ୍ୟ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ମାତ୍ର ମନୁଷ୍ୟ ଦାସଗଣଙ୍କୁ ଉତ୍ପନ୍ନ କରିଥିଲା, ଜଣେ ଅନ୍ୟ ଜଣଙ୍କ ଉପରେ ଶାସନ କରିବାକୁ ଅଛି ଆମ ମାନଙ୍କର ଏକମାତ୍ର ଶାସକ ଅଟନ୍ତି ସେଇ ଜଣଙ୍କ ପରମେଶ୍ୱର ହିଁ ଅଟନ୍ତି କିନ୍ତୁ ହିଟଲର ତ ଜର୍ମାନୀ ମାନଙ୍କର ନିଶ୍ଚୟତା ଥିଲେ ଏହାକୁ ଆଜିକାଲି ଲକ୍ଷ୍ୟ କରନ୍ତୁ ବର୍ତ୍ତମାନ କଣ ଯେ ଘଟିଥିଲା ତାହାକୁ ଧ୍ୟାନ କରନ୍ତି କି ଏହା ଏକ ଭ୍ରାନ୍ତ ଧରଣର ନିଶ୍ଚୟତା ଥିଲା କାହିଁକି ଏହା ବାକ୍ୟର ବିରୁଦ୍ଧାଚାରୀ ବିଷୟ ଥିଲା ପୁଣି ଏତେବେଳେ ଏହିସବୁ କିଛି ବିଷୟ ଗୁଡିକ ଯେ କେଉଁ ଆଡ଼କୁ ଧାବମାନ ହୋଇଥିଲା ତାହା ଆପଣମାନେ ଧ୍ୟାନ ଦିଅନ୍ତି କି ଅନୁଗ୍ରହହୀନତା ଆଡ଼କୁ ପୁଣି ଆପଣମାନଙ୍କ ନିଶ୍ଚୟତା କୌଣସି ସଂସ୍ଥା ମଧ୍ୟ ଯଦି ସୀମିତ ହୋଇ ରହିଥାଏ କିମ୍ବା କୌଣସି ଏକ ଉତ୍ସାହ ସ୍ତର ଯଦି ସୀମିତ ରହିଥାଏ ଅଥବା ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ବିନା ଅନ୍ୟ କୌଣସି ବିଷୟବସ୍ତୁ ଆଡ଼େ ଯଦି ରହିଥାଏ ତେବେ ଲଜ୍ଜାର ସେହି ସମାନ କ୍ଷେତ୍ର ଆଡ଼କୁ ଆପଣମାନେ ମଧ୍ୟ ଅଗ୍ରସର ହେବେ କେବଳ ଦୁର୍ଦ୍ଦଶାପୂର୍ଣ୍ଣ ଅବସ୍ଥା ଆଡ଼କୁ ଧ୍ୟାନ ଦିଅନ୍ତି ତ ଖ୍ରୀଷ୍ଟ ଆପଣଙ୍କର ନିଶ୍ଚୟତା ଯଦି ହୋଇନଥାନ୍ତି ତାହା ତ ମାନବ ଜୀବନର ଏକମାତ୍ର ମୂଳ ଖୁଣ୍ଟି କେନ୍ଦ୍ରସ୍ଥଳୀ ଅଟେ ପୁଣି ଖ୍ରୀଷ୍ଟ ହିଁ ବଚନ ଅଟନ୍ତି ଆପଣମାନଙ୍କର ମଣ୍ଡଳୀ ନୁହେଁ ଆପଣମାନଙ୍କର ବଚନ ଆପଣମାନଙ୍କର ବଚନ ବଚନ ହିଁ ଅଟନ୍ତି ବୁଝନ୍ତି ତ ଏହି ନିଶ୍ଚୟତାର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି ଖ୍ରୀଷ୍ଟଙ୍କ ଉପରେ ସେହି ବଚନଙ୍କ ଉପରେ ନିର୍ମାଣ କରିବି ଏକଦା ଏପରି ମଧ୍ୟ ସମୟ ଥିଲା ଯେତେବେଳେ ମୁସଲମାନ ରୋମର ସର୍ବେସର୍ବା ଥିଲେ ମୁଁ ତ ତାହା ଜାଣେ ନାହିଁ ହୋଇପାରେ ମୁଁ ପ୍ରବନ୍ଧଟିଏ ପାଠ କରିଥିଲି ଅଥବା ଏପରି ସୁଦ୍ଧା ହୋଇପାରେ ଯେ ମୁଁ ଏକ ପୁସ୍ତକରୁ ଏ ବିଷୟକୁ ପାଠ କରିଥିବି କିମ୍ବା କେହି ଜଣେ ବ୍ୟକ୍ତି ମୋତେ ଏ ବିଷୟରେ କହିଥିଲେ କିନ୍ତୁ କେହି ଜଣେ ବ୍ୟକ୍ତି ମୁସଲମାନଙ୍କ ଦ୍ୱାରା ଯେତେବେଳେ ସାକ୍ଷାତକାର ପାଉଥିଲେ ସେ କରାଯାଉଥିଲେ ସେ ହେଉଥିଲେ ତାଙ୍କୁ ରୋମ ନଗରୀକୁ କସରତସ୍ଥଳୀକୁ ମଲ୍ଲଯୋଦ୍ଧାମାନଙ୍କ ମଧ୍ୟକୁ ଆସିବାକୁ ପଡୁଥିଲା ପୁଣି ସେଠାରେ ଏକ ବିରାଟ ପ୍ରତିମୂର୍ତ୍ତିଟିଏ ସ୍ଥାପିତ ହୋଇ ରହୁଥିଲା ତାଙ୍କ ସମ୍ବନ୍ଧୀୟ କସରତକାରୀଗଣଙ୍କ ପ୍ରତିମୂର୍ତ୍ତିଟିଏ ରହୁଥିଲା ତାହା ତ ଉପଯୁକ୍ତ ବିଷୟ ଅଟେ ଅନେକ ବର୍ଷ ପୂର୍ବେ ଗ୍ରୀକ୍ ଦେଶ ମଧ୍ୟ ସେପରି ବିଚାରକୁ ପୋଷଣ କରି ରହିଥିଲା ଏହାକୁ ଅଧିକାର କରିବା ନିମନ୍ତେ ରୋମ୍ ସବୁବେଳେ ଯତ୍ନ କରି ଆସିଥିଲା ମଲ୍ଲଯୁଦ୍ଧ ଉତ୍ତମ ବିଷୟ ଅଟେ ତଥାପି ମଲ୍ଲଯୋଦ୍ଧାଗଣ ମନେ ରଖିଥାନ୍ତୁ ତାହା ଖ୍ରୀଷ୍ଟଙ୍କର ସ୍ଥାନକୁ ଆଦୌ ଗ୍ରହଣ କରିପାରେ ନାହିଁ ଆପଣ ଯେ କେତେ ଶକ୍ତିଶାଳୀ ଅଟନ୍ତି ସେଥିରେ କିଛି ଯାଏ ଆସେ ନାହିଁ ଏହା ସହିତ ତାହାର କୌଣସି ସମ୍ବନ୍ଧ ରହି ନାହିଁ ସେହି ସବୁ କିଛି ଶକ୍ତିର ଆକର ଅଟନ୍ତି ସେ ଯେ କାହା ଉପରେ ରୋମ୍କୁ ଗଢିବା ନିମନ୍ତେ ଚେଷ୍ଟା କରିଥିଲେ ତାହା ଆପଣମାନଙ୍କୁ ଜଣାକି ସେ ତ ଏକ ପ୍ରକାର ନିଶ୍ଚୟତା ବିଷୟ ଉପରେ ରୋମ୍କୁ ଗଢିବାକୁ ଚାହିଁଥିଲେ ଅର୍ଥାତ୍ ସେହି ଉକ୍ତ ନିଶ୍ଚୟତାଟି ଥିଲେ ପୁଣି ଲୋକେ ଏପରି ମଧ୍ୟ କହିଥିଲେ ଯେ ଏକଦା ତାଙ୍କର ଗାଡି ଚାଳକ ଏକ ମିନିଟ୍ ଶୀଘ୍ର ଆସିଥିଲେ ପୁଣି ସେ ତାଙ୍କୁ ଗୁଳିବିଦ୍ଧ କରିଥିଲେ କହିଥିଲେ ମୁଁ ଏପରି କଦାପି କହିନଥିଲି ଯେ ତୁମ୍ଭେ 9:00 ବାଜିବାର ଏକ ମିନିଟ୍ ପୂର୍ବେ ଏଠାରେ ଉପସ୍ଥିତ ହୁଅ ବୋଲି ମୁଁ ତୁମ୍ଭକୁ ଠିକ 9:00 ଏଠାକୁ ଆସିବା ପାଇଁ କହିଥିଲି ଚତୁରତା ସହ ପୁଣି ତାଙ୍କୁ ଗୁଳିବିଦ୍ଧ କରିଥିଲେ ବୁଝନ୍ତି ତ ଏକ ମିନିଟ୍ ପୂର୍ବେ ତୁମ୍ଭକୁ ଆସିବାର ବିଷୟକୁ ମୁଁ ପସନ୍ଦ କରେ ନାହିଁ ତୁମ୍ଭକୁ 9:00 ସମୟରେ ଆସିବାକୁ ମୁଁ ଚାହେଁ ଧ୍ୟାନ ଦିଅନ୍ତି ତ ଯେ ସ୍ୱୟଂରୁ କିପରି ଧରଣର ନିଶ୍ଚୟତାକୁ ବଳବତ୍ତର କରିବାକୁ ଚାହିଁଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ ମାତ୍ର କଣ ଯେ ସଂଘଟିତ ହେଲା ତାହାକୁ ଆପଣମାନେ ଧ୍ୟାନ ଦିଅନ୍ତି କି ଆପଣମାନେ ମନେ ପକାନ୍ତୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଖା ବ୍ୟକ୍ତିଗଣ ହୋଇପାରେ ରୟ ସ୍କଟର ପୁଣି ଆହୁରି ପଛରେ ବସିଥିବା ସେ ବନ୍ଧୁଗଣ ସେଠାରେ ମୁଁ ଆପଣମାନଙ୍କୁ କହିଥିବା ଭାବବାଣୀକୁ ମନେ ପକାଇ ପାରନ୍ତି କି ଏକଦା ସେଠାରେ ସ୍ଥିତ ଅନୁସୂଚିତ ଲୋକମାନଙ୍କ ପ୍ରସାଦରେ ଥିବା ସମୟରେ ଏହି ସ୍ଥାନକୁ ଆସିବା ପୂର୍ବେ ମୁଁ କହିଥିଲି ମୁସଲମାନ ଏକ ପ୍ରକାର ପରିହାସଜନକ ଦେଶ ପରିବର୍ତ୍ତେ ଆସି ପହଞ୍ଚିବେ ମୁଁ କହିଥିଲି ତାଙ୍କ ସର୍ବପ୍ରଥମ ଆକ୍ରମଣ ଅବସରରେ ସେ ଇଥିଓପିଆକୁ ଅଗ୍ରସର କରିବେ ପୁଣି ଇଥିଓପିଆ ତାଙ୍କ ସ୍ୱାଗତ ହେବ ତଥାପି ସେ ଆପଣାର ଦୁର୍ଗତିର ଅବସ୍ଥାରେ ଆସି ଉପସ୍ଥିତ ହେବେ ପୁଣି କେହି ହେଲେ ତାଙ୍କୁ ସାହାଯ୍ୟ କରିବେ ନାହିଁ ପୁଣି ଅପମାନର ସହିତ ସେ କବରସାୟୀ ହେବେ ଆଜି ସେଠାରେ ତଦ୍ରୁପ ଅବସ୍ଥାରେ ଅଛନ୍ତି ମୁଁ କହିଥିଲି ଏଠାରେ 3 ବିଭିନ୍ନ ଧରଣର ମତବାଦ ଗୁଡିକ ମୁଣ୍ଡ ଟେକିବାକୁ ଯାଉଅଛନ୍ତି ନାଜି ମତବାଦ ଫେସି ମତବାଦ ପୁଣି କମ୍ୟୁନିଷ୍ଟ ମତବାଦ ତାହା ଅଟେ ପୁଣି ମୁଁ ଏପରି କହିଥିଲି ସେହି ମତବାଦ ଗୁଡିକ ପରସ୍ପରର ବିରୋଧ କରିବେ ପୁଣି ଗୋଟିକର ସହିତ ମିଳିତ ହେବେ ଏହା କମ୍ୟୁନିଷ୍ଟ ମତବାଦ ରୂପେ ପରିଚିତ ହେବ ଧ୍ୟାନ ଦିଅନ୍ତୁ କମ୍ୟୁନିଷ୍ଟ ମତବାଦଟି ରୋମ୍କୁ ଜଳାଇ ପକାଇବ ବୁଝିଲେ ତ ଆପଣମାନେ ଏହାକୁ ଧ୍ୟାନରେ ରଖିଥାନ୍ତୁ ଏହା ତ ପରମେଶ୍ୱରଙ୍କ ହସ୍ତାଧୀନ ଏକ ଅସ୍ତ୍ର ଅଟେ ସେମାନେ ଯେ ପରମେଶ୍ୱରଙ୍କର ବିରୋଧୀ ଅଟନ୍ତି ଏପରି ସେମାନେ ଚିନ୍ତା କରିଥାନ୍ତି ପୁଣି ସେମାନେ ଆବାହନ କାଳରୁ ଏହା ସହିତ ଯେ କାର୍ଯ୍ୟ କରି ଆସୁଅଛନ୍ତି ତାହାକୁ ଆଦୌ ଜାଣନ୍ତି ନାହିଁ ସେ ତ ଏକ ଖେଳଣା ପରି ସେମାନଙ୍କୁ ବ୍ୟବହାର କରୁଅଛନ୍ତି ତାଙ୍କର ହସ୍ତସ୍ଥିତ କୌଣସି ଏକ ଅସ୍ତ୍ର ଅଟନ୍ତି, ଯେପରିକି ସେ ନବୁଖଦନେଜରଙ୍କୁ ସହିତ ତଥା ଅନ୍ୟାନ୍ୟ ଅନେକ ମହାନ ବ୍ୟକ୍ତିଙ୍କ ସହିତ ଯେପରି କାର୍ଯ୍ୟକୁ ସଫଳ କରିଥିଲେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ବୁଝନ୍ତି ତ, ଏକଦା ଏପରି ଏକ ସମୟ ଥିଲା ଯେତେବେଳେ ଫାରୋ ରାଜା ମିଶ୍ର ଦେଶର ନିଶ୍ଚୟତା ସର୍ବେଶ୍ୱରବା ଥିଲେ, କିନ୍ତୁ ଏତେବେଳେ ଏହା ସେ କେଉଁ ସ୍ଥାନରେ ରହିଅଛି ତାହାକୁ ଲକ୍ଷ୍ୟ କରନ୍ତୁ, ବୁଝନ୍ତି ତ, ଏହାର ପତନ ଘଟିଅଛି। ଓହୋ, ତାହା ତ ତ୍ରୁଟିପୂର୍ଣ୍ଣ ବିଷୟର ଅନୁରୂପ ଥିଲା, ତେଣୁ ସେଗୁଡ଼ିକ ପତିତ ହୋଇଥିଲେ, ସେଗୁଡ଼ିକ ମନୁଷ୍ୟକୃତ ନିଶ୍ଚୟତା ଗୁଡ଼ିକ ଥିଲେ। ଆପଣମାନେ ମନୁଷ୍ୟ ସୃଷ୍ଟ ନିଶ୍ଚୟତାକୁ କଦାପି ଗ୍ରହଣ କରିପାରନ୍ତି ନାହିଁ। ସେ ଯଦିଓ ଜଣେ ରାଷ୍ଟ୍ରପତି ହୋଇପାରିଥାନ୍ତି ନା କାହିଁକି, ତଥାପି ମୁଁ ଭୃକ୍ଷେପ କରେ ନାହିଁ। ସେ ଯଦି ଜଣେ ଏକଛତ୍ରବାଦୀ ହୋଇଥାନ୍ତି, ସେ ଯଦି ଜଣେ ରାଜା ହୋଇଥାନ୍ତି, ତାହା ଏକ ଯଦି ମଣ୍ଡଳୀ ହୋଇଥାଏ, ତାହା ଯଦି ଏକ ସଂସ୍ଥା ହୋଇଥାଏ, ତାହା ଯଦି ରୀତିନୀତି ହୋଇଥାଏ, ସେପରି ଧରଣର ଯେକୌଣସି ବିଷୟ ବିନାଶକୁ ଯାଇଥାଏ, ଯୁଗ ଯୁଗ ଧରି ପରିଚିତ ହୋଇ ଆସିଥିବା ସେପରି ନିଶ୍ଚୟତା ଗୁଡ଼ିକର ପରି ଅଟେ। ଆମ୍ଭେମାନେ ବିଗତ ଦିନମାନଙ୍କୁ ଫେରି ଯାଇପାରୁ, ପଛକୁ ଚାହୁଁ ସେ ଲୋକମାନଙ୍କ ଆଡ଼କୁ ଫେରି ଅନାନ୍ତୁ, ଯେଉଁମାନେ ରାଜାମାନଙ୍କ ଉପରେ ଭରସା ରଖିଥିଲେ ସେ ବ୍ୟକ୍ତିଗଣଙ୍କ ଉପରେ ନଜର ପକାନ୍ତୁ, ଯେଉଁମାନେ ଏକଛତ୍ରବାଦୀମାନଙ୍କ ଉପରେ ଭରସା ରଖିଥିଲେ ସେପରି ବ୍ୟକ୍ତିଗଣଙ୍କ ଉପରେ ନଜର ପକାନ୍ତୁ, ଯେଉଁମାନେ ଆପଣମାନଙ୍କ ଭରସାକୁ ସେପରି ଅଯୋଗ୍ୟ ଧରଣର ନିଶ୍ଚୟତା ଗୁଡ଼ିକ ଉପରେ ରଖିଥିଲେ। ପୁଣି ଆଜି ସେମାନେ ଯେ କିପରି ଅବସ୍ଥା ଅଛନ୍ତି ତାହାକୁ ଧ୍ୟାନ ଦେଇ ଦେଖନ୍ତୁ। ପୁଣି ଆମମାନେ ନିଜ ନିଜକୁ ସେହି କ୍ଷେତ୍ରକୁ ଘେନି ଆସୁ, ପୁଣି ଏପରି ଲୋକମାନଙ୍କ ଉପରେ ଦୃଷ୍ଟିପାତ କରୁ ଯେଉଁମାନେ ବାଇବଲ ଉପରେ ଈଶ୍ୱରଙ୍କ ବଚନ ଉପରେ ସେମାନଙ୍କ ଭରସା ସୁଦୃଢ଼ ରଖିଥିଲେ, ପୁଣି ଏହାକୁ ଏକ ନିଶ୍ଚୟତା କରି ସ୍ୱୀକାର କରିଥିଲେ। ଆଜି ସେମାନଙ୍କ ସ୍ଥାନ ଯେ କେଉଁଠାରେ ତାହାକୁ ଧ୍ୟାନ ଦିଅନ୍ତୁ। ଏଭ୍ରିୟ ଏକାଦଶ ଅଧ୍ୟାୟରେ ସେମାନଙ୍କ ବିଷୟରେ, ପୁଣି ସେମାନେ ଯେ କ'ଣ କରିଥିଲେ ସେ ବିଷୟରେ ପାଉଲ ଏକ କ୍ଷୁଦ୍ର ବିବରଣୀ ପ୍ରଦାନ କରନ୍ତି। ସେମାନେ ଯେ କିପରି ଭାବରେ ରାଜ୍ୟଗୁଡ଼ିକୁ ଜୟ କଲେ, ଧର୍ମକର୍ମ ସାଧନ କଲେ, ପୁଣି ସେମାନେ ଅନ୍ୟାନ୍ୟ କର୍ମମାନ ସାଧନ କଲେ, ସେମାନେ ମେଷ ଓ ଛାଗର ଚର୍ମରେ ଆଚ୍ଛାଦିତ ହୋଇ ଭ୍ରମଣ କଲେ, ପୁଣି ଯେଉଁମାନଙ୍କ ନିମନ୍ତେ ଜଗତ କୌଣସି ପ୍ରକାରେ ଯୋଗ୍ୟ ନଥିଲା, ମହିମାରେ ସେହି ଉତ୍କୃଷ୍ଟତର ପୁନରୁତ୍ଥାନର ଅପେକ୍ଷାରେ ଥିଲେ। ଧ୍ୟାନ ଦିଅନ୍ତୁ ତ, ଉତ୍ତମ ବିଷୟ ଅଟେ, ଯେହେତୁ ସେମାନେ ସେମାନଙ୍କ ମଧ୍ୟରୁ କେତେକ ପାଇନଥିଲେ, ସେହି ମହାଶ୍ଚର୍ଯ୍ୟ ଘଟଣାଗୁଡ଼ିକୁ ଲାଭ କରିନଥିଲେ, ପୁଣି ସେମାନେ ଯେପରି ଭାବରେ ହେଉନା କାହିଁକି ନିଜର ଶରୀରକୁ ସମର୍ପଣ କରିଥିଲେ, ସେହି ଉତ୍କୃଷ୍ଟତର ପୁନରୁତ୍ଥାନ ନିମନ୍ତେ ଅପେକ୍ଷାରେ ଥିଲେ। ନିଜର ପ୍ରାଣଘାତ ନିମନ୍ତେ ସେମାନେ ଆଦୌ ଭୃକ୍ଷେପ କରିନଥିଲେ, ସେମାନେ ଆଗକୁ ବଢ଼ିବାକୁ ଚାହିଁଥିଲେ, ପୁଣି ଆପଣମାନଙ୍କୁ ଉତ୍ସର୍ଗୀକୃତ କରିଥିଲେ ଯେପରିକି ସେମାନେ ସେହି ପୁନରୁତ୍ଥାନକୁ ତଦ୍ୱାରା ଲାଭ କରିପାରନ୍ତି, ପୁଣି ତାହା ହିଁ ସେମାନେ ସଫଳ କରିଥିଲେ। ବର୍ତ୍ତମାନ ନିଶ୍ଚୟତା ଗୁଡ଼ିକ ଆମମାନେ ଆଲୋଚନା କରିଅଛୁ, ନିଶ୍ଚୟତା ଆପଣମାନେ ଜାଣନ୍ତି ଆମମାନଙ୍କର ଉଚ୍ଚତମ ନ୍ୟାୟାଳୟ ହିଁ ଏକ ନିଶ୍ଚୟତା ଅଟେ, ଏହା ଏକ ଧ୍ରୁବ ସତ୍ୟର ବିଷୟ ଅଟେ, ଏହା ହିଁ ଅଟେ, ଏହି ରାଷ୍ଟ୍ରର ସବୁକିଛି ଯୁକ୍ତିତର୍କର ସର୍ବଶେଷ ନିଷ୍ପତ୍ତିର ସ୍ଥଳ ଏହା ହିଁ ଅଟେ, ତାହା ଯଥୋଚିତ ସ୍ଥାନ ଅଟେ। ଆମ୍ଭମାନଙ୍କର ଉଚ୍ଚତମ ନ୍ୟାୟାଳୟରେ ସେମାନଙ୍କ ନିର୍ଣ୍ଣୟଟି ତାହା ଏକ ଧ୍ରୁବ ସତ୍ୟର ବିଷୟ ଅଟେ, ତାହା ହିଁ ସତ୍ୟ କଥା। ଓ ସମୟ ସମୟରେ ଆମମାନେ ଯେ ଏହାକୁ ପସନ୍ଦ କରିନଥାଉ ତାହା ମୁଁ ଜାଣେ, ତଥାପି ଏହା ହିଁ ଅଟେ, ଯେ କୌଣସି ପ୍ରକାର ହେଉନା କାହିଁକି ଏହା ହିଁ ସର୍ବଶେଷ ନିଶ୍ଚୟତାର ଫଳ ଅଟେ। ଆଜ୍ଞା ହଁ, ସେପରି ହିଁ ଅଟେ, ଏପରି ଆମମାନେ ତାହାକୁ ଯଦି ଲାଭ କରିନଥିଲୁ ତେବେ କଣ ହୁଅନ୍ତା, ତଥାପି ତାହା ଏକ ନିଶ୍ଚୟତା ଅଟେ, ନିଶ୍ଚିତ ରୂପେ ସେପରି ହିଁ ଅଟେ, କାହିଁକି ତାହା ହିଁ ଧ୍ରୁବ ସତ୍ୟ ଅଟେ, ତା ସହିତ ଆମମାନଙ୍କ ରାଷ୍ଟ୍ରଟି ଆବଦ୍ଧ ହୋଇ ରହିଅଛି। ପରିଶେଷରେ ଉଚ୍ଚତମ ନ୍ୟାୟାଳୟ ଆପଣଙ୍କ ସର୍ବଶେଷ ନିଷ୍ପତ୍ତିକୁ ଗ୍ରହଣ କରନ୍ତି, ତାହା ହିଁ ଏହା ଅଟେ, ଅନ୍ୟ କୌଣସି ଦ୍ୱିତୀୟ ବିଷୟ ରହିନାହିଁ। ତା ପରଠାରୁ ଆପଣମାନେ ଆଉ କେଉଁଠାକୁ ଯାଇପାରନ୍ତି, ଆପଣମାନେ ସେମାନଙ୍କର ନିର୍ଣ୍ଣୟକୁ ମାନି ନେଇଥାନ୍ତି, ତାହା ହିଁ ସବୁକିଛି ଅଟେ, ଆପଣମାନଙ୍କୁ କରିବାକୁ ହିଁ ଅଛି। ସେମାନେ ସର୍ବଶେଷ ନିଷ୍ପତ୍ତି ଅଟନ୍ତି, ସେମାନେ ଆମେନ୍ ଅଟନ୍ତି। ଆପଣମାନେ ଆଞ୍ଚଳିକ ନ୍ୟାୟାଳୟରେ ଏହାକୁ ପରୀକ୍ଷା କରି ନେଇପାରନ୍ତି, ଆପଣମାନେ ଏହାକୁ ବିଚାରପତିଙ୍କ ନିକଟରେ ପରୀକ୍ଷା କରି ନେଇପାରନ୍ତି, ପୁଣି ତତ୍ପରେ ସମାଧାନର ଆଡ଼କୁ ଅଗ୍ରସର କରିପାରନ୍ତି, ଅନ୍ୟାନ୍ୟ ବିଚାରାଳୟ ଗୁଡ଼ିକୁ ଯାଇପାରନ୍ତି, ପୁଣି ଫେଡେରାଲ କୋର୍ଟକୁ ଯାଇପାରନ୍ତି। ତଥାପି ଆମମାନେ ଉଚ୍ଚତମ ନ୍ୟାୟାଳୟ ଯେତେବେଳେ ଆସିଅଛୁ ତାହା ହିଁ ସର୍ବଶେଷରେ ଏହା ହିଁ ଅଟେ, ତାହା ଯଥୋଚିତ ବିଷୟ ଅଟେ। ସମୟ ସମୟରେ ଆମମାନେ ଏହାକୁ ପସନ୍ଦ କରିନଥାଉ, କହିଥାଉ ଆଚ୍ଛା ମୁଁ ସେମାନଙ୍କ ନିଷ୍ପତ୍ତିକୁ ପସନ୍ଦ କରେ ନାହିଁ, ତଥାପି ସରକାର ପାଇଁ ଆପଣମାନେ ତହିଁରୁ ଦୂରେଇ ରହିବା ପାଇଁ ଯତ୍ନ କରିଥାନ୍ତି, ତାହା ତ ରାଷ୍ଟ୍ର ଧ୍ରୁବ ସତ୍ୟ ଅଟେ। ପୁଣି ଆମମାନେ ସେପରି ଧରଣର ବ୍ୟବସ୍ଥାକୁ ଯଦି ପାଇନଥାନ୍ତୁ କ'ଣ ହୋଇଥାନ୍ତା, ହଁ ଆପଣମାନଙ୍କର ନିଶ୍ଚୟତାଟିଏ ହେବାର ଆବଶ୍ୟକ ରହିଅଛି, ପ୍ରତ୍ୟେକଙ୍କର ଗୋଟିଏ ମାତ୍ର ନିଶ୍ଚୟତା ଅବଶ୍ୟ ରହିବାକୁ ହିଁ ଅଛି। ଆପଣ ଗୋଟିଏ କୁ ଲାଭ କରିଛନ୍ତି, ତଥାପି ମୁଁ ଆପଣମାନଙ୍କୁ ଯାହା କହିବାକୁ ଯତ୍ନ କରୁଅଛି ତାହା ଏହାର ପୂର୍ବ ଲୋକନର ବିଷୟ ଅଟେ। ପୁଣି ନିଶ୍ଚିତ ଗୁଡିକ ଯେ କଣ ତା ଆପଣମାନଙ୍କୁ ଦେଖାଇବା ନିମନ୍ତେ ଯତ୍ନଶୀଳ ଅଟେ। ପୁଣି ରାଷ୍ଟ୍ରର ସର୍ବୋଚ୍ଚ ନ୍ୟାୟଟି ତାହା ହିଁ ଦେଶର ନିଶ୍ଚୟତା ଅଟେ। ପୁଣି ଯେକୌଣସି ମକଦ୍ଦମାର ସର୍ବଶେଷ ନିର୍ଣ୍ଣୟଟି ତାହା ହିଁ ଅଟେ। ସେମାନେ ଏହାକୁ ସମାଧାନ କରିଥାନ୍ତି, ସେମାନେ ଯାହା କିଛି କହିଥାନ୍ତି ତାହା ହିଁ ଏହା ଅଟେ। ପେଣ୍ଡୁ ଖେଳରେ ଏକ ପ୍ରକାର ନିଶ୍ଚୟତା ରହିଅଛି, ସେହି ଜଣକ ଅମ୍ପେୟାର ଅଟନ୍ତି ଓ ହଁ ସମୟ ସମୟରେ ତାଙ୍କର ନିର୍ଣ୍ଣୟକୁ ଆମେ କଦାପି ପସନ୍ଦ ସୁଦ୍ଧା କରିନଥାଉ, ତଥାପି ଏହା ଅଟେ, ଏହା ଅଟେ। ଯେକୌଣସି ପ୍ରକାର ହେଉ ନା କାହିଁକି ଏହା ତ ତାହା ହିଁ ଅଟେ। ସେହି ନିର୍ଣ୍ଣୟକାରୀ ଜଣକ ତାଙ୍କର ନିଷ୍ପତ୍ତି ସର୍ବଶେଷ ନିର୍ଣ୍ଣୟାତ୍ମକ ବଚନ ଅଟେ, ତାହା ହିଁ ସତ୍ୟ କଥା ଅଟେ। ଅନ୍ୟ କେହି ଜଣେ ସେ କଣ କହିଥାନ୍ତି ସେଥିରେ କିଛି ଯାଇ ଆସେ ନାହିଁ, ତାହା ଯେ ଏକ ଆଘାତ ଅଟେ। ଯଦି ସେପରି ସେ କହନ୍ତି ଯେ ତାହା ହିଁ ଆଘାତ ଅଟେ, ଏହା ସତ୍ୟ କଥା ଅଟେ, ନିଶ୍ଚିତ ରୂପେ ଅଟେ। କେହି ଜଣେ କଣ ଯେ କହନ୍ତି ସେଥିରେ କିଛି ଯାଇ ଆସେ ନାହିଁ, ଏହା ସହିତ ତାହାର କୌଣସି ସମ୍ପର୍କ ରହି ନାହିଁ। ଏ ବିଷୟରେ ଆସନ୍ତୁ କେବଳ ବିଚାର କରି ଦେଖିବା। ଯଦି ଆପଣମାନଙ୍କର ମୁଁ କଦାପି ପେଣ୍ଡୁ ଖେଳ ଦେଖିବାକୁ ଯାଏ ନାହିଁ, ତଥାପି କହିବା ଛଳରେ ମୁଁ ଏପରି କହିଥାଏ, ଜଣେ ଏକ ନିର୍ଣ୍ଣୟକାରୀ ଉକ୍ତ ପେଣ୍ଡୁ ଖେଳ ନିଶ୍ଚୟତା ସେହି ଜଣକ ହିଁ ଅଟନ୍ତି। ସେମାନେ ମଧ୍ୟ କହି ଜଣେ କହନ୍ତି ତାହା ପେଣ୍ଡୁ କିଏ ଥିଲା, ଅନ୍ୟ ଜଣ କହିଥାନ୍ତି ଆପଣ ଜଣେ ମିଥ୍ୟାବାଦୀ ଅଟନ୍ତି, କହିଥାନ୍ତି ଏହା ତ ସେପରି ଧରଣ ନୁହେଁ, ତାଙ୍କୁ ଏହିପରି ଧରଣ ହେବାକୁ ଥିଲା। ନିର୍ଣ୍ଣୟକାରୀ କହିଥିଲେ ଆଘାତ କର, ବୁଝନ୍ତି ତ, ଅନ୍ୟମାନେ ନିଜ ନିଜର ଆସନ ଗ୍ରହଣ କରିଥାନ୍ତି ଆଉ ବସି ପଡ଼ିଥାନ୍ତି, ସେମାନେ ଧରି ପକାଇଥାନ୍ତି, ସେମାନଙ୍କ ମଧ୍ୟରୁ କେତେକ ସେପରି କହିଥାନ୍ତି, କିନ୍ତୁ ସେମାନେ ତା ଆଡ଼କୁ ନିଜର ହୃଦୟକୁ ପୁଣି ବିଚାର ବୁଦ୍ଧିକୁ ଯେ ଅର୍ପଣ କରିଯାଇଥାନ୍ତି ଏପରି ମୁଁ ହୃଦବୋଧ କରିଥାଏ। ତଥାପି ଯେପରି ଭାବେ ହେଉ ନା କାହିଁକି ଏହା ଆଘାତଟିଏ ଅଟେ, କାହିଁକି ସେହି ତ ସର୍ବଶେଷ ନିଷ୍ପତ୍ତିର ବଚନ ଅଟନ୍ତି। ସର୍ବପ୍ରଥମ ସୀମାବର୍ତ୍ତୀ ବ୍ୟକ୍ତି କହିଥାନ୍ତି ଯେ ଆପଣ ତାହା ଜାଣନ୍ତି ତାହା ଏକ ପାସ୍ ହୋଇ ଚାଲିଯାଇଅଛି, ଅନ୍ୟ ଜଣ କହିଥାନ୍ତି ତାହା ଭୁଲ ଧରଣ ଅଟେ, ଏହା ଆପଣ ଜାଣନ୍ତି, ସେ ତଥାପି ନିର୍ଦ୍ଦେଶ ଦେଇ କହିଥାନ୍ତି ମାର, ଏହାର ସବୁକିଛି ବିଷୟ ତାହା ହିଁ ଅଟେ, ତେବେ ଯାଇ ବନ୍ଦ କର, ନିଜର ଯଥାସ୍ଥାନକୁ ଫେରିଯାଅ। ପେଣ୍ଡୁ ଖେଳରେ ଜଣେ ନିର୍ଣ୍ଣୟକାରୀ ଯଦି ନ ରହନ୍ତି ତେବେ ଅବସ୍ଥା କଣ ହୁଅନ୍ତା, ବାହୁଲ୍ୟ ତାହା ଯେ କିପରି ଧରଣର ଖେଳଟିଏ ହୋଇପାରିଥାନ୍ତା ଏହାକୁ ଆପଣମାନେ ହୃଦବୋଧ କରିପାରନ୍ତି କି। ସେମାନେ ମଧ୍ୟରୁ କେହି ଜଣେ ବ୍ୟକ୍ତି ସେପରି କହିଥିଲେ ଯେ ତାହା ଏକ ଆଘାତ ହୋଇଥିଲା, ଅନ୍ୟ ଜଣେ ବ୍ୟକ୍ତି ଏହାକୁ ସେପରି କହିଥିଲେ, ଅପର ଜଣକୁ ଏହାକୁ ସେପରି କିଛି ବିଷୟ ବୋଲି କହିଥିଲେ, ଅନ୍ୟ କେହି ଜଣେ ବ୍ୟକ୍ତି କହିଥିଲେ ଆପଣ ଜଣେ ମିଥ୍ୟାବାଦୀ ଅଟନ୍ତି। ସେମାନେ ସମୟକ ଯୁକ୍ତିତର କହିଥାନ୍ତି, ପୁଣି କହଳ କରିଥାନ୍ତି। ପେଣ୍ଡୁ ଖେଳଟିଏ ସମ୍ପୂର୍ଣ୍ଣ କରିବା ନିମନ୍ତେ ଆପଣମାନଙ୍କ ଏକ ନିର୍ଣ୍ଣୟତାକୁ ଅବଶ୍ୟ ସୁଦୃଢ କରିବାକୁ ହିଁ ଅଛି। ପୁଣି ସେ ସେହି ସ୍ଥାନଟି ଆଡ଼କୁ ଯାଇଥାନ୍ତି, ପୁଣି ଯଦ୍ୟପି ଆପଣମାନେ ତାଙ୍କୁ ସେହି ସ୍ଥାନଟି ଆଡ଼କୁ ନ ନିଅନ୍ତି, ପୁଣି ତାଙ୍କୁ ଯଦି ପସନ୍ଦ କରି ନଥାନ୍ତି କିମ୍ବା କଣ ଯେ କହିବା କଥା ତାହାକୁ ନ କହନ୍ତି, ସେଥିରେ କିଛି ଯାଇ ଆସେ ନାହିଁ, ଯେକୌଣସି ପ୍ରକାର ହେଉନା କାହିଁକି ସେ ନିର୍ଣ୍ଣୟକାରୀ ଜଣକ ହିଁ ନିଶ୍ଚୟତା ଅଟନ୍ତି, ସେହି ନିଶ୍ଚୟତା ଅଟନ୍ତି, ତାଙ୍କର ବଚନ ହିଁ ସର୍ବଶ୍ରେଷ୍ଠ ନିଷ୍ପତ୍ତି ଅଟେ। ଏ ବିଷୟରେ ଆପଣ ଯେ କଣ କହନ୍ତି ସେଥିରେ କିଛି ଯାଇ ଆସେ ନାହିଁ, ଏହାକୁ ସେପରି ହେବାକୁ ହିଁ ଅଛି। ପୁଣି ସେମାନେ ଏହାକୁ ସେପରି ନିୟମ ଅନୁସାରେ ଯଦି ପାଳନ ନ କରନ୍ତି ତେବେ ସମ୍ପୂର୍ଣ୍ଣ ଖେଳଟି ବିଶୃଙ୍ଖଳିତ ହୋଇଯିବ, ତାହା ସତ୍ୟ କଥା ନୁହେଁ କି। ରାଷ୍ଟ୍ର ନିମନ୍ତେ କିପରି ଧରଣର ଅବସ୍ଥାଟି ଦେଖାଯାଇଥାନ୍ତା ଯଦି ସ୍ୱାଧୀନ ବିଚାରାଳୟଟିଏ ନଥାନ୍ତା, ରାଷ୍ଟ୍ର ମଧ୍ୟରେ ଉଚ୍ଚତମ ନ୍ୟାୟାଳୟଟି ଯଦି ନଥାନ୍ତା ତେବେ ଏହା କେଉଁଭଳି ଯାଇଥାନ୍ତା, ଏହା କେଉଁ ମାର୍ଗକୁ ଅନୁସରଣ କରିଥାନ୍ତା, ରାଷ୍ଟ୍ରଟି ଏକ ବିଶୃଙ୍ଖଳ ମଧ୍ୟକୁ ପଦାର୍ପଣ କରିଥାନ୍ତା ଯଦି ସେଠାରେ ରହିନଥାନ୍ତେ। ପେଣ୍ଡୁ ଖେଳ ସମୟରେ ନିର୍ଣ୍ଣୟକାରୀ ଯଦି ରହିନଥାନ୍ତେ ତେବେ ତ ଏହା ବିଶୃଙ୍ଖଳିତ ହୋଇପଡ଼ନ୍ତା, ଆପଣ ସର୍ବପ୍ରଥମେ ଖେଳଟିକୁ ତାବତ୍ କରି ନ ପାରନ୍ତେ ଯେତେବେଳେ ପର୍ଯ୍ୟନ୍ତ କେହି ଜଣେ ବ୍ୟକ୍ତି ପେଣ୍ଡୁଟିକୁ ମାରିନଥାନ୍ତେ, ସେହି ଜଣେ ଅନ୍ୟ ବ୍ୟକ୍ତି ସେଥିରେ ଠିଆ ହୋଇ ରହିଥାନ୍ତେ, ପୁଣି ହୋଇପାରେ ପ୍ରକୃତରେ ସେହି ଯଥାସ୍ଥାନକୁ ଯାଇଥାନ୍ତେ, ପୁଣି ଅପର ଜଣକ କହିପାରନ୍ତେ ଓହୋ ନୁହେଁ 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 ଏହା ତାହାକୁ ସେପରି କହିନଥିଲା, ପୁଣି ସେହି ସ୍ଥାନକୁ ଆପଣ ତତ୍ପରେ ଯାଇଥାନ୍ତେ ପକାଯାଇଥିଲା। ସେମାନେ ଏ ବିଷୟରେ ଯୁକ୍ତିତର୍କ କରିଥିଲେ, ସେମାନଙ୍କ ମଧ୍ୟରୁ କେହି ଜଣେ କହିଥିଲେ ତାହା ଏକ ଆଘାତମାତ୍ମକ ଥିଲା, ସେମାନେ କହିଥିଲେ ତାହା ଏକ ଆଘାତ ତଥାପି ନଥିଲା, ବୁଝନ୍ତି ତ, ଆପଣଙ୍କୁ କେହି ଜଣେ ନିର୍ଣ୍ଣୟକାରୀଙ୍କୁ ବାଛିବାକୁ ହିଁ ଅଛି ଯାହାଙ୍କ ସହିତ ଖେଳର ଘନିଷ୍ଠ ସମ୍ପର୍କ ରହିଅଛି, ପୁଣି ସେହି ଜଣକ ଅମ୍ପେୟାର ଭାଷା ଅଟନ୍ତି, ସେ ଯେତେବେଳେ ଏପରି କହନ୍ତି ଯେ ମାର ଏହାକୁ ମରାଯାଇଥାଏ ତାହା ଯେ ପେଣ୍ଡୁଟି ଅଟେ, ଏପରି ଏକ ଯୁକ୍ତିକୁ ସେ ଯଦି କହିଥାନ୍ତି ସେ ତାହା ବଲ୍ ହିଁ ଅଟେ, ସେ ଯାହା କିଛି କହନ୍ତି ନା କାହିଁକି ତାହା କାର୍ଯ୍ୟକାରୀ ହୋଇଥାଏ ତାହା ଏହା ହିଁ ଅଟେ। ଆପଣମାନେ ତାହାକୁ ଯଦି ପାଳନ କରି ନଥାନ୍ତି ତେବେ ଆପଣ କୌଣସି ପ୍ରକାରେ ଫେରି ନଥାନ୍ତି। ମୋତେ ଅନେକ ନିଶ୍ଚୟତାକୁ ଆପଣମାନଙ୍କୁ ସୂଚିତ କରିବାକୁ ଦିଅନ୍ତୁ। ତାହା ଲାଲ ରଙ୍ଗର ବତୀ ଅଟେ, ରକ୍ତିମ ବତୀ ଅଟେ। ଏହା କହିଯାଅ ଯେପରି ଧରଣର ନିଷ୍ପତ୍ତିର ବାକ୍ୟକୁ ଯେତେବେଳେ କହିଥାଏ ତାହାର ଅର୍ଥ ସ୍ଥଗିତ ହେବାର କାରଣ ଅଟେ। ଆପଣମାନେ ଏହାକୁ ଯଦି ଅମାନ୍ୟ କରନ୍ତି ତେବେ ସେଥିପାଇଁ ଆପଣମାନଙ୍କୁ ଅର୍ଥଦଣ୍ଡ ପରିଶୋଧ କରିବାକୁ ପଡ଼ିଥାଏ। କିନ୍ତୁ ଏହି ସହରଟି କୌଣସି ସ୍ଥାନରେ ସେପରି ଲାଲ ରଙ୍ଗର ବତୀଗୁଡ଼ାକ ଯଦି ଲଗାଇ ନଥାଏ ପୁଣି ସ୍ଥଗିତ ହେବା ନିମନ୍ତେ ଯେପରି ବତୀ ଗୁଡ଼ିକ ଯଦି ଖଞ୍ଜି ନଥାଏ ତେବେ କିପରି ଧରଣ ସହରଟିଏ ବୋଲି ତାହା ବୁଝାଯିବ। ଏହାକୁ ଏକ ପ୍ରକାର ନିଶ୍ଚୟତାକୁ ଲାଭ କରିବାକୁ ହିଁ ଅଛି। ପୋଲିସ କର୍ମଚାରୀ ଜଣକ ଯେ କ'ଣ କହିଥାନ୍ତି ତାହାକୁ ମୁଁ ଭୃକ୍ଷେପ କରିନଥାଏ। ପୁଣି କେହି ଜଣେ ଦ୍ୱିତୀୟ ବ୍ୟକ୍ତି ଯେ ସେଠାରେ ରହିଅଛନ୍ତି ତାହାକୁ ସୁଦ୍ଧା ମୁଁ ଭୃକ୍ଷେପ କରେ ନାହିଁ। ସେମାନେ ତ ଅତିରିକ୍ତ ବ୍ୟବସ୍ଥା ଅଟନ୍ତି। କେହି ଜଣେ ବ୍ୟକ୍ତି ଯଦି ପ୍ରମାଣିତ କରିଦିଅନ୍ତି ଯେ ଆପଣ ନୀଳ ରଙ୍ଗର ବତୀ ଜଳୁଥିବା ଅବସ୍ଥାରେ ପାର କରିଯାଇଥିଲେ ବୋଲି ତେବେ ପୋଲିସ କର୍ମଚାରୀ ଯେ କ'ଣ କହିଥିଲେ ତାହାକୁ ମୁଁ ଭୃକ୍ଷେପ କରେ ନାହିଁ। ସେମାନେ ଭ୍ରାନ୍ତ ଅଟନ୍ତି। ସେହି ବତୀ ଯେ ଆପଣଙ୍କୁ ଯାଅ ବୋଲି କହିଥିଲା ତାହା ଆପଣ ପ୍ରମାଣ କରିଦେଇପାରନ୍ତି। କାରଣ ବତୀଟି ଯିବା ପାଇଁ ଯେତେବେଳେ ସଂକେତ ଦେଇଥିଲା ତାହା ଯିବାର ଅର୍ଥକୁ ପ୍ରକାଶ କରିଥିଲା। ତାହା ହିଁ ନିଶ୍ଚୟତା ଅଟେ। ହଁ, ହୋଇପାରେ ଯେ ସେହି ପୋଲିସ କର୍ମଚାରୀ ଜଣକ କୌଣସି ଅନ୍ୟ ସ୍ଥାନରେ ସମ୍ଭବତଃ ଠିଆ ହୋଇ ରହିପାରନ୍ତି। ସହରର ନଗରପାଳକ ସମ୍ଭବତଃ ଅନେକ ସ୍ଥାନରେ ଠିଆ ହୋଇ ରହିଥାଇପାରନ୍ତି। ମାତ୍ର ତାହା କୌଣସି ପ୍ରକାରେ ଅଣୁଟିଏ ଭିନ୍ନତାକୁ ସୃଷ୍ଟି କରିନଥାଏ। କାରଣ ତାହା ଯେ ଯାଅ ଏପରି ଏକ ନିଷ୍ପତ୍ତି ଥିଲା ବୋଲି ଯଦି ପ୍ରମାଣ କରିଦେଇପାରନ୍ତି ପୁଣି ଆପଣ ଯାଇଥାନ୍ତି। ପୁଣି କେହି ଜଣେ ବ୍ୟକ୍ତି ଆପଣଙ୍କୁ ଯଦି ଧକ୍କା ମାରେ ତେବେ ଏହା ତାହାର ସେମାନଙ୍କର ଭୁଲ ଅଟେ। ଆପଣ ତାହାକୁ ପ୍ରମାଣ କରିଦେଇପାରନ୍ତି ତାହା ସତ୍ୟ କଥା ଅଟେ। ଆମମାନେ ଯାହା ଉପରେ ଆଲୋଚନା କରୁଅଛୁ ତାହାକୁ ପ୍ରମାଣିତ କରିଦେଇପାରିବା ତାହା ହିଁ ଯଥୋଚିତ ବିଷୟ ଅଟେ। ବର୍ତ୍ତମାନ ଲାଲ ରଙ୍ଗର ବତୀର ବ୍ୟବସ୍ଥା ଯଦି ନଥାନ୍ତା ତେବେ କ'ଣ ହୋଇଥାନ୍ତା? କେହି ଜଣେ ବ୍ୟକ୍ତି ସଙ୍ଗମର ସ୍ଥାନକୁ ଅବମାନନା କରିଥାନ୍ତେ। ଏହା ତ ଏହା ଯେ କିପରି ଦୂରବସ୍ଥା କାରଣ ହୋଇଥାନ୍ତା ତାହାକୁ ଲକ୍ଷ୍ୟ କରନ୍ତୁ। ସମ୍ଭବତଃ ଦଳେ ପରି କହିପାରିଥାନ୍ତେ, ଆରେ ହେ ପଥରୁ ଦୂରକୁ ପଳାୟନ କର, ମୁଁ ଖୁବ୍ ବ୍ୟସ୍ତତା ମଧ୍ୟରେ ଅଛି, ମୋତେ କାମ କରିବା ନିମନ୍ତେ ଯିବାକୁ ଅଛି, ମୁଁ ବର୍ତ୍ତମାନ ବିଳମ୍ବ କରିସାରିଅଛି, ମୁଁ ବର୍ତ୍ତମାନ ସିଧାସଳଖ ଚାଲି ଯାଉଅଛି। ଅନ୍ୟ ଜଣ କିପରି କହିଥିଲେ, ଆପଣ ତ ଅଟନ୍ତି, କେବଳ ସେତିକିଟା ଚିନ୍ତା କରନ୍ତୁ, କାରଣ ପାରି ପରି ଚାଲିଯିବା ନିମନ୍ତେ ମୁଁ ସେହି ଉଚିତ ବ୍ୟକ୍ତି ଜଣକ ଅଟେ, ଯେହେତୁ ମୁଁ ସର୍ବପ୍ରଥମେ ଏଠାରେ ପହଞ୍ଚିଥିଲି। ପୁଣି ଜଣେ ନାରୀଙ୍କୁ ବାହାରି ଆସି ଆପଣଙ୍କ କେଶକୁ ସଜାଡୁଥିବାର ମୁଁ ଦେଖିପାରେ। ଲାଲବତୀ ବ୍ୟବସ୍ଥାଟିଏ ଆମେ ଯଦି ଉପଲବ୍ଧି କରିନଥାନ୍ତୁ ତେବେ କ'ଣ ହୋଇଥାନ୍ତା? ଏଠାରେ ଟ୍ରାଫିକର ଅବ୍ୟବସ୍ଥା ଦେଖାଯାଇନଥାନ୍ତା କି? ମଣ୍ଡଳୀ ଗୁଡ଼ିକର ଅବସ୍ଥା ସହିତ ଠିକ୍ ସେପରି ଧରଣ ଘଟଣା ଘଟୁଅଛି, ବୁଝନ୍ତି ତ? ତାହା ହିଁ ସତ୍ୟ କଥା ଅଟେ। ତାହା ହିଁ ସେହି କାରଣ ଅଟେ ଯଦ୍ୱାରା ସେମାନେ ସେପରି ଧରଣର ସଂସ୍ଥା ବ୍ୟବସ୍ଥାକୁ ଲାଭ କରିଅଛନ୍ତି। ତାହା ହିଁ ପ୍ରକୃତରେ ସତ୍ୟ କଥା ଅଟେ। ଏହି ଦଳ ହେଲେ ସୁଦ୍ଧା ଅନ୍ୟ କୌଣସି ସ୍ଥାନକୁ ଯାଉନାହାନ୍ତି, ସେମାନେ ଅବିଚଳିତ ହୋଇ ରହୁଅଛନ୍ତି, ଏକତ୍ରିତ ହେଉଅଛନ୍ତି। ଈଶ୍ୱର ଏହି ସମୟରେ ରହିଅଛି, ଯେତେବେଳେ ଏହା ସେପରି କହିଥାନ୍ତି ଯାଅ ଯାଆନ୍ତୁ, ସେ ଯେତେବେଳେ ରହିଯାଅ ଏପରି କହନ୍ତି ତାହା ହିଁ ସବୁକିଛି ନିଷ୍ପତ୍ତି ଅଟେ। ତେବେ ଥମି ଯାଆନ୍ତୁ, ତାହା ହିଁ ଉପଯୁକ୍ତ ବିଷୟ ଅଟେ। ତାହା ହିଁ ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ ଆମମାନେ ନିର୍ଭର କରି ରହିଥାଉ। ତାହା ସେହି ବଚନ ଅଟନ୍ତି। ତାହା ସେପରି ଏକ ବଚନ ଆଦୌ ନୁହେଁ ଯାହାକୁ କେତେକ ଦଳ ଲୋକେ କହିଥିଲେ କିମ୍ବା ଅନ୍ୟ କେତେକ ଦଳ ଲୋକ କହିଥିଲେ, ସେପରି ଆଦୌ ନୁହେଁ। ଯୀଶୁ କହିଥିଲେ ଯେଉଁମାନେ ବିଶ୍ୱାସ କରନ୍ତି ସେପରି ବିଶ୍ୱାସୀମାନଙ୍କ ସହିତ ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ। ଆସନ୍ତୁ ଆମମାନେ ବଢିବା, ତୁମମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଆପଣମାନେ ଜାଣନ୍ତି ଶିକ୍ଷାଟି ଅଧିକ ଉତ୍ତମ ବିଷୟ ଅଟେ, ତଥାପି ଯୀଶୁ କଦାପି ସେପରି ଶିକ୍ଷାକୁ ଆବଶ୍ୟକ କରିନଥିଲେ। ତାହା ସତ୍ୟ କଥା ଅଟେ। ମଣ୍ଡଳ ଗୁଡିକ ଅଧିକରୁ ଅଧିକ ଉତ୍ତମ ଅଟନ୍ତି, ପ୍ରସାଦ ଗୁଡିକ ମଧ୍ୟ ଉତ୍ତମ ଅଟନ୍ତି, ସେଗୁଡ଼ିକୁ କଦାପି ସେ ଆବଶ୍ୟକ କରିନଥିଲେ। ଚିକିତ୍ସାଳୟ ଗୁଡିକ ତ ଅଧିକ ଉତ୍ତମ ଥିଲେ। ଆମମାନେ ହଁ ମଣ୍ଡଳୀର ଭବନ ଗୁଡାକ ଚିକିତ୍ସାଳୟ ଗୁଡିକ ଉତ୍ତମ ଅଟନ୍ତି, ତାହା ଉତ୍ତମ ବିଷୟ ଅଟେ, ଆମେ ସେଗୁଡ଼ିକୁ ପସନ୍ଦ କରିଥାଉ, ତଥାପି ସେ ଏହାକୁ ଆଦୌ ଆବଶ୍ୟକ କରିନଥିଲେ। ସେ ତ ମଣ୍ଡଳୀକୁ ଏପରି କହିଥିଲେ ସୁସମାଚାର ପ୍ରଚାର କର। ପୁଣି ସୁସମାଚାର କେବଳ ବାକ୍ୟ ସହିତ ଆସିନଥିଲା କିନ୍ତୁ ଶକ୍ତିର ସହିତ ଆଉ ବାକ୍ୟର ପ୍ରକଟୀକରଣର ସହିତ ଆସିଥିଲା। ପାଉଲ ସେପରି କହିଥିଲେ, ତେବେ ଯାଇ ସୁସମାଚାର ପ୍ରକଟୀକରଣକୁ ପ୍ରକାଶ କର। ଓହୋ ଆଶ୍ଚର୍ଯ୍ୟଜନକ, ଏହା ସେପରି ଭାବରେ ଯଦି ଥିଲା। ଓହୋ ଆଜିକାଲି ଆମମାନେ ଏପରି ସମୟ ମଧ୍ୟରେ ଜୀବନଯାପନ କରୁଅଛୁ ଯେତେବେଳେ ଆମମାନେ ଉପଲବ୍ଧି କରିପାରୁଥିବା ସବୁଠାରୁ ସୁପ୍ରସିଦ୍ଧ ଚିକିତ୍ସକମାନଙ୍କୁ ଲାଭ କରିଥାଉ। ଆମମାନେ କଦାପି ଅଭ୍ୟାସ କରିଥିବା ସବୁଠାରୁ ଉତ୍ତମ ଧରଣର ପଥ୍ୟ ଗୁଡିକୁ ଲାଭ କରିଥାଉ। ଆପଣ ତାହା ଜାଣନ୍ତି। ପୁଣି ସେ ବ୍ୟକ୍ତିଗଣଙ୍କୁ ଆମେମାନେ ସମ୍ମାନ ଦେଇଥାଉ। ଆମେମାନେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିଥାଉ। ମୁଁ ମଧ୍ୟ କରିଥାଏ। ପୁଣି ଆପଣମାନେ ପ୍ରାର୍ଥନା କରନ୍ତି ବୋଲି ମୁଁ ଆଶା କରେ। ସେହି ବ୍ୟକ୍ତିଗଣ ଯେଉଁମାନେ ସେମାନଙ୍କର ଅନୁଭୂତିର ବିଚାରବୁଦ୍ଧି ସହିତ ରହିଥାନ୍ତି, ସେମାନେ କାର୍ଯ୍ୟ କରିବା ହେତୁ ଦୁଇ ପ୍ରକାରର ଚେତନା ଶକ୍ତିକୁ ଲାଭ କରିଥିଲେ। ସେଗୁଡ଼ିକ ଦେଖିବାର ପୁଣି ସ୍ପର୍ଶ କରିବାର ଅନୁଭୂତି ଅଟେ। ପୁଣି ସେମାନେ ପୁଣି ଶ୍ରବଣ କରିବାର ଚେତନା ଶକ୍ତି ଅଟେ। ସେମାନେ ହୃଦୟର ଏକ ପ୍ରକାର କମ୍ପନର ଭାବନା ସହିତ କାର୍ଯ୍ୟ କରନ୍ତି, କିମ୍ବା ଟ୍ୟୁମର ବ୍ୟାଧିର ସ୍ପର୍ଶତା ତଥା ଅନ୍ୟାନ୍ୟ ବ୍ୟାଧିର ଅନୁଭୂତି ଦ୍ୱାରା କର୍ମ କରନ୍ତି, ଚିକିତ୍ସା କରନ୍ତି, କିମ୍ବା ସେମାନେ ଦେଖିପାରିବା ଭଳି କୌଣସି ବ୍ୟାଧିର ଦୃଶ୍ୟମାନ ଉପସ୍ଥିତି ଦ୍ୱାରା ଚିକିତ୍ସା କରିପାରନ୍ତି। ବ୍ୟାଧିର ସଂକ୍ରମିତ ଅବସ୍ଥାକୁ ଦେଖି ସେପରି ଚିକିତ୍ସାକୁ କରିପାରନ୍ତି, କିମ୍ବା ମୁଖମଣ୍ଡଳ ପରେ କୌଣସି ବ୍ୟାଧିର ସୂଚନା ଯାହାକି ମୁଖମଣ୍ଡଳକୁ ସଂକ୍ରମିତ କରିଥାଏ, କିମ୍ବା ଶରୀରର ଯେକୌଣସି ସ୍ଥାନକୁ ସଂକ୍ରମିତ କରିଥାଏ, ସେମାନେ ସେହି ବ୍ୟାଧି ଗୁଡିକର ଉପରେ ପରୀକ୍ଷା ନିରୀକ୍ଷା କରିଥାନ୍ତି। ବୁଝନ୍ତି ତ, ଯେହେତୁ ତାହା ଅଟେ, ସେମାନେ ଔଷଧପତ୍ର ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତି। ପୁଣି ଏପରି ଉତ୍କଟ ଧରଣର ମାନକୁ ପ୍ରୟୋଗ କରନ୍ତି ଯାହାକି ଏହାକୁ ଉତ୍ପାଦନ କରିଦେବ, ପୁଣି ତତ୍ପରେ ତା ଆପଣଙ୍କୁ ମାରି ପକାଇବ ନାହିଁ। ପୁଣି ସେହିପରି ଭାବରେ ସେମାନେ ସେପରି କରିବେ ନାହିଁ, ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହା ହିଁ ସେମାନଙ୍କର ବ୍ୟବସାୟ ଅଟେ। ପୁଣି ଆମେମାନେ ତାହାକୁ ପସନ୍ଦ କରିଥାଉ, ତାହା ଅତି ଉତ୍ତମ ପ୍ରକାର ବ୍ୟବସ୍ଥା ଅଟେ। ତଥାପି ଆମେମାନେ ସବୁଠାରୁ ପ୍ରବୀଣ ଚିକିତ୍ସକଗଣଙ୍କୁ ପାଇଛୁ, ସବୁଠାରୁ ଉତ୍ତମ ଔଷଧକୁ ପାଇଛୁ, ସବୁଠାରୁ ପ୍ରସିଦ୍ଧ ଚିକିତ୍ସାଳୟ ଗୁଡିକୁ ଲାଭ କରିଛୁ, ପୁଣି ପୂର୍ବେ କଦାପି ଦେଖିଥିବା ସବୁଠାରୁ ଅଧିକ ବ୍ୟାଧି ଗୁଡିକୁ ଲାଭ କରିଛୁ, ପୂର୍ବେ କଦାପି ଦେଖିଥିବା ସବୁଠାରୁ ଅଧିକ ଅବିଶ୍ୱାସ ବିଷୟକୁ ଲାଭ କରିଅଛୁ। ଆଜ୍ଞା ହଁ, ତାହା ହିଁ ସତ୍ୟ କଥା ଅଟେ। ସେବକଗଣ ଆପଣମାନଙ୍କୁ ସଂସ୍ଥାପିତ କରିସାରିଅଛନ୍ତି, ପୁଣି ମହାନ ସଂସ୍ଥା ଗୁଡିକୁ ଲାଭ କରିଅଛନ୍ତି, ପୁଣି ଯେକୌଣସି ପ୍ରଦେଶକୁ ଗ୍ରହଣ କରୁଅଛନ୍ତି, ପୁଣି ଏହିପରି ଭାବରେ ଅନେକ କିଛି, ପୁଣି ଯେକୌଣସି ବିଷୟର ଉଦ୍ଦେଶ୍ୟରେ କେବଳ ମଣ୍ଡଳୀର ସଦସ୍ୟତାକୁ ଉତ୍ପନ୍ନ କରୁଅଛନ୍ତି, ତତ୍ପରେ କୌଣସି ଏକ ଧର୍ମ ବିଦ୍ୟା ଉପରେ ଆଶ୍ରିତ ଅଟନ୍ତି। ଠିକ ଉଷୁମାଇବା ଅବସ୍ଥାର ଏକ ଶାବକ କୁକୁଡ଼ା ସହ ପରି ଅଟେ। ପୁଣି ସେମାନଙ୍କୁ ସେପରି ଏକ ସାଧନ ଦ୍ୱାରା ଫୁଟାଇଥାନ୍ତି, ଏପରି ଯନ୍ତ୍ର ଦ୍ୱାରା ଫୁଟାଇଥାନ୍ତି ଯାହାକି ସେମାନଙ୍କୁ ଠିକ ସେହିପରି ଆଚରଣ ବିଶିଷ୍ଟ କରି ପକାଇଥାଏ। ପୁଣି ସମୟ ସମୟ ପରମେଶ୍ୱର ସମ୍ବନ୍ଧରେ କିଛି ହେଲେ ଜାଣିନଥାନ୍ତି। ଜଣେ ଶତ୍ରୁପକ୍ଷ ବ୍ୟକ୍ତି ତ ମିଶରର ରାତ୍ରି ବିଷୟ ବୁଝିଥାଏ, କିନ୍ତୁ ଏମାନେ ପରମେଶ୍ୱରଙ୍କୁ ଜାଣିନଥାନ୍ତି। ସେହିପରି ଆଚରଣ ବିଶିଷ୍ଟ କରି ସେମାନଙ୍କୁ ଫୁଟାଇଥାନ୍ତି। ପୁଣି ଆପଣମାନଙ୍କ ଅବସ୍ଥା ତଦ୍ରୁପ ଅଟେ। ବୁଝନ୍ତି ତ, ଆମେ ଆପଣ ମଣ୍ଡଳୀ ମଧ୍ୟରେ ଅବସ୍ଥା କରିଥାଉ, ତାପରେ ଏକ ବ୍ୟକ୍ତିଙ୍କର ଉପସ୍ଥିତି ଅଟେ ଯିଏ ଏକ ପ୍ରକାର ନିଶ୍ଚୟତାକୁ ଲାଭ କରିଅଛନ୍ତି। ଆମମାନେ ଏକ ମେଥଡିଷ୍ଟ ମଣ୍ଡଳୀରେ, ଏକ ବ୍ୟାପ୍ଟିଷ୍ଟ ମଣ୍ଡଳୀରେ, ଏକ ପେଣ୍ଟିକୋଷ୍ଟାଲ ମଣ୍ଡଳୀରେ, ଏକ ପ୍ରେସବିଟେରିଆନ ମଣ୍ଡଳୀରେ ଯାହା ଆବଶ୍ୟକ କରିଥାଉ, ତାହା ତ ଏକ ନିଶ୍ଚୟତା ବିଷୟ ହିଁ ଅଟେ। ମାତ୍ର ଜଣେ ପରମେଶ୍ୱରଙ୍କ ଦାସ ଯିଏ ପ୍ରତିଦିନ ସହିତ ଆବଦ୍ଧ ହୋଇ ରହିବେ, ପୁଣି ଖ୍ରୀଷ୍ଟଙ୍କ ସହିତ ଦୃଢ଼ ହୋଇ ରହିବେ, ପୁଣି ସେହି ସହଭାଗିତାକୁ ଏପରି ଧରଣର ଏକ ଅବସ୍ଥାକୁ ଘେନି ଆସିବେ ଯେଉଁ କ୍ଷେତ୍ରରେ ପ୍ରତ୍ୟେକ ସଦସ୍ୟ ଏହି ବଚନର ସର୍ତ୍ତ ସହିତ ଥାଇ ଗମନ କରନ୍ତି। ପୁଣି ସେହି ବାକ୍ୟକୁ ପ୍ରଗତିକୃତ ହେବା ଦେଖିଥାନ୍ତି, ଅନୁସରଣ କରୁଥାନ୍ତି। ସମସ୍ତ ଜଗତ ମଧ୍ୟରେ ଯେଉଁମାନେ ତାକୁ ବିଶ୍ୱାସ କରନ୍ତି ସେମାନଙ୍କ ସହିତ ଏହି ଚିହ୍ନ ଗୁଡିକ ଅନୁସରଣ କରିବ। ସେମାନେ ଏପରି କହିଥିଲେ ତାହା ସେଗୁଡିକ ସହିତ ଶେଷ ହୋଇସାରିଅଛି। ଯୀଶୁ କହିଥିଲେ ତୁମମାନେ ସମସ୍ତ ଜଗତକୁ ଯାଅ, ପୁଣି ସମୁଦାୟ ଜାତିର ନିକଟରେ ସୁସମାଚାର ପ୍ରଚାର କର। ଆମମାନେ ସକଳ ଜଗତ ନିକଟରେ ଅଦ୍ୟାବଧି ପହଞ୍ଚି ପାରିନାହୁଁ, ପୁଣି ସକଳ ଜାତି ଠାରୁ ଅନେକ ଦୂରରେ ଅଛୁ। ଏତେ ଦିନ ଧରି ସମସ୍ତ ଜଗତରେ ତାହା ପାଖକୁ, ପ୍ରତ୍ୟେକ ଜାତି ନିକଟକୁ କଣ ଘଟଣା ଘଟିବ ବିଶ୍ୱାସକାରୀ ପ୍ରତ୍ୟେକ ସହିତ ଏହି ସବୁ ଚିହ୍ନ ଗୁଡିକ ଅନୁବର୍ତ୍ତୀ ହେବ। ସେମାନେ ମୋ ନାମରେ ମନ୍ଦ ଆତ୍ମାଗୁଡ଼ାକୁ ଶୁଣାଇବେ, ସେମାନେ ନୂତନ ନୂତନ ଭାଷାରେ କଥା କହିବେ। ଯଦି ସେମାନେ ହସ୍ତରେ ଗର୍ପ ଧରନ୍ତି କିମ୍ବା ବିଷାକ୍ତ ପଦାର୍ଥ ପାନ କରନ୍ତି, ତାହା ସେମାନଙ୍କର କିଛି ହାନି କରିବ ନାହିଁ। ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇବେ, ସେମାନେ ସୁସ୍ଥ ହେବେ। ତାହା ହିଁ ସେହି ନିଶ୍ଚୟତାର ବିଷୟ ଅଟେ ଯାହାକି ତନ୍ମଧ୍ୟରେ ଅବସ୍ଥାନ ରହିଅଛି। ସେହି ବଚନ ଅଟେ, ସେହି ଧ୍ରୁବତାରା ଅଟେ, ସେହି କମ୍ପାସ ଯନ୍ତ୍ର ଅଟେ ଯାହା ଏହା ସହିତ ଯଥୋଚିତ ରୂପେ ରହିଥାଏ, ତାହା ହିଁ ଯାହା ଆମମାନେ ଆବଶ୍ୟକ କରିଥାଉ। ତଥାପି ଆମମାନେ ବାହାରି ପଡ଼ିଥିଲୁ, ପୁଣି ଶିକ୍ଷା ନିକେତନ ଗୁଡାକୁ ନିର୍ମାଣ କରିଥିଲୁ, ଲୋକମାନଙ୍କୁ ସଂସ୍ଥାପିତ କରିଥିଲୁ, ସଭ୍ୟ ଗୁଡାକୁ ଗ୍ରହଣ କରିଥିଲୁ, ପୁଣି ବ୍ୟାପ୍ତିଷ୍ଟମାନଙ୍କ ସହିତ କଳହ କରିଥିଲୁ। ଯେହେତୁ ଆମମାନେ ଯେପରି ବିଶ୍ୱାସ କରିଥିଲୁ ସେମାନେ କିନ୍ତୁ ସେପରି ବିଶ୍ୱାସ କରିନଥିଲେ। ପୁଣି ମେଥଡିଷ୍ଟ ମାନଙ୍କ ସହିତ ଝଗଡା କରିଥିଲୁ କାରଣ ସେମାନେ ସେପରି ଭାବରେ ବିଶ୍ୱାସ କରିନଥିଲେ। ପୁଣି ଆମମାନେ ସବୁଠାରୁ ବଡ ଧରଣର ଧର୍ମ ବିଦ୍ୟାଳୟକୁ ଜନ୍ମ ଦେଇଥିଲୁ, ପୁଣି ସବୁଠାରୁ ବଡ ଧରଣର ମଣ୍ଡଳୀ ଗୁଡ଼ିକୁ ନିର୍ମାଣ କରିଥିଲୁ, ପୁଣି ସବୁଠାରୁ ଉତ୍ତମ ଧରଣର ସଦସ୍ୟଗଣକୁ ଲାଭ କରିଥିଲୁ, ପୁଣି ବିରାଟ ବାଦ୍ୟଯନ୍ତ୍ରକୁ ତଥା ସେପରି ଧରଣର ବିଷୟ ଗୁଡ଼ିକୁ ଲାଭ କରିଥିଲୁ, ପୁଣି ସବୁଠାରୁ ଉତ୍ତମ ବେଶଭୂଷାରେ ଭୂଷିତ ଥିବା ଦଳଟିଏ ଲାଭ କରିଥିଲୁ। ସେମାନେ ନଗରପାଳଙ୍କୁ ପୁଣି ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଗଣଙ୍କୁ ମଣ୍ଡଳୀ ମଧ୍ୟରେ ସ୍ଥାନ ପ୍ରଦାନ କରିଥିଲେ। ପୁଣି ଆମମାନେ କଣ ଲାଭ କରିଅଛୁ? ମୃତ୍ୟୁର ଏକ ଦଳ ଲୋକମାନଙ୍କୁ ସେମାନଙ୍କ ଏକ ସଂସ୍ଥା ବ୍ୟବସ୍ଥା ସହିତ ଆବଦ୍ଧ କରିଥିଲୁ। ମୃତ୍ୟୁ ଓ ନିବାରଣ କରନ୍ତୁ, ମୋର ଗନ୍ତବ୍ୟ ମାର୍ଗରେ ମୁଁ ଯଦି ମରିଯାଏ ତଥାପି ମୋର ନିଶ୍ଚୟତା ଯୀଶୁ ଖ୍ରୀଷ୍ଟ ଅଟନ୍ତି, ତାଙ୍କ ଉପରେ ମୁଁ ବିଶ୍ୱାସ କରେ ଯଦିଓ ସମସ୍ତେ ବାହାରକୁ ଚାଲିଯାଆନ୍ତି। କେହି ଜଣେ କହିଥିଲେ, ଅଧ୍ୟକ୍ଷ ମହାଶୟ ଡେଭିସ୍ ମୋତେ କହିଥିଲେ, ବିଲି ତୁମେ ଏପରି ଏକ ବିଷୟକୁ ପ୍ରଚାର କରିଥାଅ ଯାହାକୁ ତୁମେ ସେହିପରି ଭାବରେ ମଣ୍ଡଳୀର ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ପ୍ରଚାର କରିବ। ମୁଁ କହିଥିଲି ମୁଁ ସେତେବେଳର ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ପରମେଶ୍ୱର ବାକ୍ୟ ପ୍ରଚାର କରୁଥିବି, ଯେହେତୁ ସେହି ଅଧିକାରୀମାନଙ୍କ ମଧ୍ୟରୁ ଅନେକ ଅବ୍ରାହମଙ୍କ ସମନ୍ତେ ସନ୍ତାନଗଣକୁ ଉତ୍ପନ୍ନ କରିବାକୁ ସକ୍ଷମ ଅଟନ୍ତି। ସତ୍ୟ କଥା, ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ। କହିଥିଲେ ସେମାନେ ଆପଣଙ୍କୁ ବିଶ୍ୱାସ କରିବେ ବୋଲି ଆପଣ ଆଶା କରନ୍ତି କି? ମୁଁ କହିଥିଲି ତାହା ତ ମୋର କର୍ତ୍ତବ୍ୟ ନୁହେଁ, ସେହି ବଚନ ସହିତ ବିଶ୍ୱସ୍ତ ହୋଇ ରହିବା ତାହା ମୋର କର୍ତ୍ତବ୍ୟ ଅଟେ, ତାହା ସତ୍ୟ କଥା ଅଟେ। କହିଥିଲେ ଆପଣ ବିଚାର କରନ୍ତି କି ଆପଣ ଏକ ଶିକ୍ଷିତ ଜଗତକୁ ଏହିପରି ଧରଣର ଅଲୌକିକ ଆରୋଗ୍ୟତା ରୂପୀ ଈଶ୍ୱର ତତ୍ତ୍ୱ ଜ୍ଞାନର ସହିତ ସାମ୍ନା କରିପାରନ୍ତି ବୋଲି? ମୁଁ କହିଥିଲି ଏହା ତ ମୋର ଅଲୌକିକ ସୁସ୍ଥତାର କର୍ମ ନୁହେଁ, ଏହା ତ ତାଙ୍କର ପ୍ରତିଜ୍ଞା ଅଟେ। ସେହି ତ ସେହି ବ୍ୟକ୍ତି ଥିଲେ ଯିଏ ଆଜ୍ଞାଦାନ କରିଥିଲେ। ଓହୋ, ପୁଣି ସେତେବେଳେ ଘଟଣାକୁ ମୁଁ ମନେ କରେ ଯେତେବେଳେ ସେ ସେହି ମହାନ ଆଲୋକରେ ଥାଇ ସେହି ସ୍ଥାନକୁ ଚାଲି ଆସିଥିଲେ, ନଦୀର କୂଳରେ ସେହି ଦୂରନ୍ତ ସ୍ଥାନରେ ଠିଆ ହୋଇ ରହିଥିଲେ। ତାହା June 1933 ଘଟଣା ଥିଲା। ସେଥିରେ ସେପରି କହିଥିଲେ ଯେପରି ଭାବରେ ଯେପରି ବାପ୍ତିଜକ ଜହନ ପୂର୍ବରୁ ପ୍ରେରିତ ହୋଇଥିଲେ, ପୁଣି ଖ୍ରୀଷ୍ଟଙ୍କ ପ୍ରଥମ ଆଗମନ ନିମିତ୍ତ ଅଗ୍ର ଘୋଷଣାର କାର୍ଯ୍ୟଟିକୁ କରିଥିଲେ, ଆମେ ତୁମକୁ ଏକ ସୁସମାଜ ସହିତ ଜଗତକୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନର ଅଗ୍ରଘୋଷକ ରୂପେ ପ୍ରେରଣ କରିଅଛୁ। ପୁଣି ସମଗ୍ର ଜଗତରେ ସେ ଆଗକୁ ବଢି ଯାଇଥିଲା ଯେତେବେଳେ ଉଦ୍ଦୀପନାର ଅଗ୍ନି 15 ବର୍ଷ ଧରି ପ୍ରତ୍ୟେକ ପାର୍ବତ୍ୟ ଇଲାକାରେ ପ୍ରସାର ଲାଭ କରିଥିଲା। ବିଭିନ୍ନ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଅଲୌକିକ ସୁସ୍ଥତାକାରୀ ଶକ୍ତିଟି ପ୍ରତାପଟି ପୁଣି ପୁନଃସ୍ଥାପନାର ବିଷୟଟି ଦେଖାଦେଇଥିଲା। ପୁଣି ବର୍ତ୍ତମାନ ତାହା ଯେ ସର୍ବଶେଷ ସୀମାକୁ ଅଗ୍ରସରେ ପହଞ୍ଚିବାକୁ ପ୍ରସ୍ତୁତ ଅଟେ, ଏପରି ମୁଁ ବିଶ୍ୱାସ କରେ। ଏପରି ଏକ ବିଶ୍ୱାସକୁ ପରିଚୟ ମଧ୍ୟକୁ ଆଣିବାକୁ ଯାଉଅଛି ଯାହାକି ମଣ୍ଡଳୀକୁ ଉର୍ଦ୍ଧାନ୍ତିକରଣ ସହିତ ମହିମାରେ ଗ୍ରହଣ କରିବ, ଆଉ ସେ ସନ୍ଦେଶ ଉପରେ ନିର୍ଭର କରି ରହିଅଛି। ଆମ୍ଭେମାନେ ପ୍ରକୃତରେ ଯୁଗାନ୍ତ ସମୟ ମଧ୍ୟରେ ଆସି ପହଞ୍ଚି ସାରିଅଛୁ। ଆମେମାନେ ଏ ବିଷୟରେ ଆଲୋଚନା କରିଅଛୁ, ପୁଣି ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରିଅଛୁ, ତଥାପି ଘଟଣା ଗୁଡ଼ିକ ଏତେବେଳେ ଆମମାନଙ୍କ ଉପରେ କେନ୍ଦ୍ରୀଭୂତ ହୋଇଅଛି। ସେମାନଙ୍କ ଠାରୁ ଶୁଣନ୍ତୁ, ଆଜ୍ଞା ହଁ, ଗୋଟିଏ ଏହି ସ୍ଥାନରେ ଅଛି, ତାହା ସତ୍ୟ କଥା। ସେହି ଲାଲ ରଙ୍ଗର ବତୀଟି ଯେପରିକି ମୁଁ କହିଥିଲି, ଏହା ମକଦ୍ଦମାକୁ ସମାଧାନ କରିଥାଏ, ସେତିକି ମାତ୍ର ଅଟେ। କଣ ଯେ ଯାଉଅଛି ସେ ବିଷୟରେ ସେହି ଲାଲ ବତୀଟି ଆପଣମାନଙ୍କୁ କହିଥାଏ, ଅନ୍ୟ କୌଣସି ବ୍ୟକ୍ତି କଣ କହିଥାନ୍ତି ସେଥିରେ କିଛି ଯାଏ ଆସେ ନାହିଁ, ମାତ୍ର ଲାଲ ରଙ୍ଗର ବତୀଟି ଯାହା ନିର୍ଦ୍ଦେଶ କରିଥାଏ ତାହା ହିଁ ସବୁକିଛିର ନିଶ୍ଚୟତା ଅଟେ। ଯଦି ଲାଲ ରଙ୍ଗର ବତୀକୁ ଆପଣମାନେ ମର୍ଯ୍ୟାଦା ଦେଇନଥାନ୍ତି ତେବେ ଗମନାଗମନ ପଥଟି ଲୋକାରଣ୍ୟ ହୋଇଉଠିବ, ନିଶ୍ଚୟତାଟିଏ ହେବା ତାହା ନିଶ୍ଚିତ ଅଟେ। ଆଜ୍ଞା ହଁ, ମଣ୍ଡଳୀ ପ୍ରତି ଠିକ ସେହିପରି ଭାବନା ଅନିବାର୍ଯ୍ୟ, ତନ୍ମଧ୍ୟରେ ନିଶ୍ଚୟତାଟିଏ ଥିବା ଅତି ଆବଶ୍ୟକ ଅଟେ। ମଣ୍ଡଳୀ ମଧ୍ୟସ୍ଥିତ ବ୍ୟକ୍ତିମାନଙ୍କ ପାଇଁ ଆପଣମାନଙ୍କୁ ନିଜ ନିଜର ନିର୍ଭରଶୀଳ ବିଷୟଗୁଡ଼ିକୁ ଅବଶ୍ୟ ଲାଭ କରିବାକୁ ହିଁ ଅଛି, ମାତ୍ର ଆଜିକାଲି ପ୍ରତ୍ୟେକ ମଣ୍ଡଳୀ ନିଜ ନିଜର ନିଶ୍ଚୟତା ସହିତ ଆବଦ୍ଧ ହୋଇ ରହିଅଛନ୍ତି, ବୁଝନ୍ତି ତ? ସେମାନେ ସ୍ୱୀକାର କରିବା ପାଇଁ ଆଦୌ ଇଚ୍ଛା କରନ୍ତି ନାହିଁ। ଆମେମାନେ ବ୍ୟାପ୍ଟିଷ୍ଟ ଗଣ ଏହାକୁ ବିଶ୍ୱାସ କରିଥାଉ, ଆମେମାନେ ମେଥଡିଷ୍ଟ ଗଣ ଏହାକୁ ବିଶ୍ୱାସ କରିଥାଉ, ଆମେମାନେ ପ୍ରେସବିଟେରିଆନ ଗଣ ଏହାକୁ ବିଶ୍ୱାସ କରିଥାଉ, ଆମେମାନେ ପେଣ୍ଟିକୋଷ୍ଟାଲ ଗଣ ଏହାକୁ ବିଶ୍ୱାସ କରିଥାଉ। ତାହା ତ ଉତ୍ତମ କଥା ଅଟେ, ତଥାପି ଏହାର ଅବଶିଷ୍ଟ ବିଷୟ ଗୁଡ଼ାକୁ ଆପଣମାନେ କାହିଁକି ବିଶ୍ୱାସ କରନ୍ତି ନାହିଁ? ଏହାର ଅବଶିଷ୍ଟ ବିଷୟର ସହିତ କଣ ସମସ୍ୟା ରହିଅଛି? ଆମମାନେ ବ୍ୟାପ୍ତିଷ୍ଟ ମଗ୍ନୀକରଣ ଉପରେ ବିଶ୍ୱାସ କରିଥାଉ, ତାହା ତ ଉତ୍ତମ କଥା ଅଟେ। ତେବେ ପବିତ୍ରାତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ସମ୍ବନ୍ଧରେ କଣ? ପରଭାଷାରେ କଥାବାର୍ତ୍ତା କରିବା ବିଷୟରେ କଣ? ଆରୋଗ୍ୟ ପ୍ରଦାନକାରୀ ବରଦାନ ସମ୍ବନ୍ଧରେ କଣ? ଭାବାନୀୟ ସମ୍ବନ୍ଧରେ କଣ? ଓହୋ ନୁହେଁ, ଆମମାନେ ନୁହଁ, ତାହା ତାହା ତ ଅନ୍ୟ ଏକ ଯୁଗ ପାଇଁ ଥିଲା ଆହେ ବାଳକ କଣ ପେଣ୍ଟିକୋଷ୍ଟାଲ କଣ ଆପଣମାନେ କହନ୍ତି ଅର୍ଥାତ୍ ଚିହ୍ନ ନିମନ୍ତେ ଆମମାନେ ପରଭାଷାରେ କଥାବାର୍ତ୍ତା କରିବାର ବିଷୟଟିକୁ ବିଶ୍ୱାସ କରିଥାଉ ପରଭାଷାରେ କଥାବାର୍ତ୍ତା କରିବା ଉଚିତ ବିଷୟ ଅଟେ ତଥାପି ଏହା କୌଣସି ପ୍ରକାର ଚିହ୍ନ ନୁହେଁ ଅନେକ ବ୍ୟକ୍ତି କଣ ପରଭାଷାରେ କଥାବାର୍ତ୍ତା କରିଥାନ୍ତି ତାହା ସତ୍ୟ କଥା ଅଟେ ତଥାପି ତାହା ହିଁ ସେତିକିରେ ଦୂରତା ଯିବାର ବିଷୟ ଅଟେ ଯାହାକି ସେମାନେ କଦାପି ଅଗ୍ରସର କରିଥାନ୍ତି ଏହା ଯାହା କିଛି ବଳିଦାନକୁ ପାଇଅଛି ସେପରି ଧରଣର ସେତିକିଟା ବଳିଦାନ ଗୁଡ଼ିକୁ ତୈତାଲ ମଧ୍ୟ ନକଲ କରିପାରେ ବାଇବଲରେ ବର୍ଣ୍ଣିତ ଯେତେ ଗୁଡ଼ିଏ ବଳିଦାନ ରହିଅଛି ତାହାକୁ ଶୟତାନ ନକଲ କରିପାରେ ପାଉଲ ପରି କହିଥିଲେ ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ ଯଦି ମୁଁ ମୋର ଶରୀରକୁ ଦଗ୍ଧବା ନିମନ୍ତେ ସମର୍ପଣ କରେ ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରିବା ନିମନ୍ତେ ମୋର ସର୍ବସ୍ୱ ବିତରଣ କରେ ପୁଣି ପର୍ବତକୁ ସ୍ଥାନାନ୍ତରିତ କରିବା ନିମନ୍ତେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ ଯଦି ମୁଁ ଧନ ବିଦ୍ୟାଳୟ ଗୁଡ଼ିକୁ ଯାଇଥାଏ ପୁଣି ଶିକ୍ଷା ଲାଭ କରିବା ଯୋଗ୍ୟ ସମସ୍ତ ଜ୍ଞାନର ବିଷୟ ଗୁଡ଼ିକୁ ମୁଁ ଶିକ୍ଷା ଲାଭ କରିଥାଏ ତଥାପି ମୁଁ କିଛି ନୁହେଁ ଏହା ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ଅଟେ ଖ୍ରୀଷ୍ଟ ତାଙ୍କୁ ସ୍ୱୀକାର କରନ୍ତୁ ପୁଣି ତାଙ୍କର ବଚନକୁ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଆପଣମାନେ ତାଙ୍କୁ ଆଦୌ ଗ୍ରହଣ କରିପାରନ୍ତି ନାହିଁ ସର୍ବପ୍ରଥମେ ବାକ୍ୟଙ୍କୁ ଆଗତ ହେବାକୁ ହିଁ ଅଛି ତତ୍ପରେ ବାକ୍ୟ ମଧ୍ୟକୁ ଜୀବନ ଆଗତ ହୋଇଥାନ୍ତି ପୁଣି ସେହି ବଚନକୁ ପ୍ରକଟିତ କରିଥାନ୍ତି ଯୀଶୁ ଏପରି କହିନଥିଲେ କି ମୁଁ ଯଦି ଆପଣା ପିତାଙ୍କ କର୍ମଗୁଡାକୁ କରିନଥାଏ ତେବେ ମୋତେ ବିଶ୍ୱାସ କରେ ନାହିଁ ବୋଲି ଏହା ପରମେଶ୍ୱରଙ୍କର ପ୍ରକଟିତ ହୋଇଥିବା ବଚନ ଥିଲେ ପରମେଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ମିଳନର କାର୍ଯ୍ୟକୁ କରୁଥିଲେ ସେ ଯେ କିଏ ଥିଲେ ଏହାକୁ ସ୍ୱୟଂ ଜଗତ ନିକଟରେ ପ୍ରକାଶ କରୁଥିଲେ ତାହା ହିଁ ଥିଲା ତାହା ହିଁ ନିଶ୍ଚୟତାର ବଚନ ଥିଲା ତାହା ହିଁ ସେହି ସେପରି ଧରଣର ଚିରନ୍ତନ ଧ୍ରୁବ ସତ୍ୟର ବଚନ ଥିଲା ତତ୍ପରେ ଆପଣମାନେ କହନ୍ତି ତାହା ଅନନ୍ତ ଅଟନ୍ତି କି ଭାଇ ବ୍ରହ୍ମ ତାହା ଥିଲେ ତେବେ ଆଜି ସେ କିପରି ଅଟନ୍ତି ଯୀଶୁ କହିଥିଲେ ଯେ କେହି ବ୍ୟକ୍ତି ମୋ ଉପରେ ବିଶ୍ୱାସ କରେ ଯେଉଁ କର୍ମମାନ ମୁଁ କରିଥାଏ ସେ ସେହି ସବୁ କର୍ମ କରିବ ସେହି ସମାଧାନର ଧ୍ରୁବ ସତ୍ୟର ବିଷୟ ଅଟେ ଯଥୋଚିତ କଥା ପ୍ରତ୍ୟେକ ଜଣ ସେମାନଙ୍କର ନିଜସ୍ୱ ଧ୍ରୁବ ସତ୍ୟକୁ ପାଇଅଛନ୍ତି ଓହୋ ବିସ୍ମୟଜନକ ଏହା ତ ଠିକ୍ ସେହିପରି ଏକ ବିଷୟ ଅଟେ ଯେପରି ଧରଣର ନିଶ୍ଚୟ ବିଷୟ ବିତରକର୍ତ୍ତାଗଣଙ୍କ ସମୟରେ ଥିଲା ପ୍ରତ୍ୟେକ ପ୍ରଜା କଣ ସେହି କର୍ମ କରୁଥିଲେ ଯାହା ସେମାନଙ୍କ ଦୃଷ୍ଟିରେ ଉପଯୁକ୍ତ କର୍ମ ରୂପେ ଦେଖାଯାଉଥିଲା ବିଚାରକର୍ତ୍ତାଗଣ ସମୟରେ ପ୍ରତ୍ୟେକ ଜଣ ନିଜର ସ୍ୱତନ୍ତ୍ର ବିଚାରକୁ ରଖୁଥିଲେ ନିଜର ସ୍ୱତନ୍ତ୍ର ଧ୍ରୁବ ସତ୍ୟକୁ ଗ୍ରହଣ କରିଥିଲେ ଜଣେ ବ୍ୟକ୍ତି ସେ ଯାହା କିଛି କରିବାକୁ ଚାହୁଁଥିଲା କେବଳ ତାହାକୁ ସାଧନ କରୁଥିଲା ପୁଣି ଆଜି ଠିକ୍ ତାହା ହିଁ ସେପରି ଧରଣର ଏକ ବିଷୟ ଅଟେ ପ୍ରତ୍ୟେକ ଜଣ ବ୍ୟକ୍ତି ଆପଣା ଦୃଷ୍ଟିରେ ଯାହା ଭଲ ବୋଲି ବିଚାର କରିଥାଏ ତାହାକୁ ସମ୍ପୂର୍ଣ୍ଣ କରୁଅଛି ବର୍ତ୍ତମାନ କେଉଁ କାରଣବଶତଃ ବିଚାରକର୍ତ୍ତାଗଣଙ୍କ ସମୟରେ ସେମାନେ ଏହାକୁ ସମ୍ପୂର୍ଣ୍ଣ କରିଥିଲେ ତାହା ଆପଣମାନେ ଜାଣନ୍ତି କି ସମ୍ଭବତଃ ଅଳ୍ପ ପରିମାଣରେ ଏହା ଅସ୍ଥିରତା ସୃଷ୍ଟି କରିପାରେ ତଥାପି ବିଚାରକର୍ତ୍ତାମାନଙ୍କ ସମୟରେ ଯେଉଁ କାରଣବଶତଃ ସେମାନେ ଏପରି କରିଥିଲେ ଏହା ଏପରି ଥିଲା କାରଣ ପରମେଶ୍ୱରଙ୍କ ବଚନ ଯାହାଙ୍କ ନିକଟକୁ ଆସିଥାଏ ଏପରି ଭାବାଦିଗଣ ସେମାନଙ୍କ ମଧ୍ୟରେ ସେତେବେଳେ ନଥିଲେ ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଦୃଷ୍ଟିରେ ଯାହା କିଛି ଭଲ ମଣି କରିବାକୁ ଚାହୁଁଥିଲା ତାହାକୁ ଅକ୍ଲେଶରେ କରୁଥିଲା ପୁଣି ତାହା ହିଁ ସେହି ଅବ୍ୟବସ୍ଥାଟି ଅଟେ ଯାହାକି ଆଜିକାଲି ପ୍ରକୃତରେ ଘଟୁଅଛି ସଂସ୍ଥା ଗୁଡ଼ିକର ଏହି ଦିନମାନଙ୍କରେ ଆମମାନଙ୍କ ମଧ୍ୟରେ କେହି ଭାବବାଦୀ ନାହାନ୍ତି ମାତ୍ର ଜଣେ ଭାବବାଦୀ ବିଷୟରେ ପରମେଶ୍ୱର ଆମମାନଙ୍କୁ ପ୍ରତିଜ୍ଞା କରିଥିଲେ ଦେଖନ୍ତୁ ବୁଝିଲେ ତ ସେ ସେପରି କରିଥିଲେ ଏହି ଯୁଗାନ୍ତ ସମୟରେ ସେ ଉଦିତ ହେବେ ପୁଣି ଏହି ଧରାପୃଷ୍ଠକୁ ଏଲିଅଙ୍କୁ ପୁରାଇବା ପ୍ରେରଣ କରିବେ ଆଉ ସେ ସନ୍ତାନଙ୍କ ହୃଦୟକୁ ପିତାମହମାନଙ୍କ ବିଶ୍ୱାସ ଆଡ଼କୁ ଫେରାଇବେ ମୂଳ ପେଣ୍ଟିକୋଷ୍ଟ ଆଡ଼କୁ ଫେରାଇବେ ତାହା ଯେ ସେ କହିଥିଲେ ଏହା ଆପଣମାନେ ଜାଣନ୍ତି ଆପଣମାନେ ଯେ ସେପରି ଏକ ଯୁକ୍ତିକୁ ଟିପ୍ପଣୀ ପ୍ରଦାନ କରି କହିବେ ତାହା ମୁଁ ଜାଣେ ଜୋନଙ୍କ ସମ୍ବନ୍ଧରେ ସେ ଯେପରି ଟିପ୍ପଣୀ ପ୍ରଦାନ କରିଥିଲେ ଠିକ୍ ସେହିପରି ଭାବରେ ସେହି ପର୍ବରେ ପୁଣି ମାତୃ 11 ଅଧ୍ୟାୟର 6 ପଦରେ ଏହା ଯେ ତାହା ଅଟେ ଏପରି ମୁଁ ବିଶ୍ୱାସ କରେ ସେମାନେ ଯେତେବେଳେ ପଚାରିଥିଲେ ଏହି ଜୋହନ ନାମକ ବ୍ୟକ୍ତି ସେ ଯେ କିଏ ଥିଲେ ଏ ବିଷୟରେ ତୁମ୍ଭେ କଣ କହିଥାଅ ସେ କହିଥିଲେ ତୁମ୍ଭେ ମାନେ ଯଦି ଗ୍ରହଣ କରିପାର ଏ ସେହି ଜଣଙ୍କ ଅଟନ୍ତି ଯାହାଙ୍କ ବିଷୟରେ ଏହା ଲେଖା ଅଛି ଦେଖ ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ ତାହା ମଲାଖିର ତୃତୀୟ ଅଧ୍ୟାୟ ଭାବବାଣୀ ଅଟେ ମାତ୍ର ମଲାଖି ଚତୁର୍ଥ ଅଧ୍ୟାୟରେ ନୁହେଁ ତଥାପି ମନେ ରଖିଥାନ୍ତୁ ଯେ ତା ମଲାଖି ଚତୁର୍ଥ ଅଧ୍ୟାୟର ଭାବବାଣୀ ଯଦି ହୋଇଥାନ୍ତା ସେ ବଚନଟି ବିଫଳ ହୋଇଯାଇଥାନ୍ତା କାରଣ ସେ ଯେପରି କହିଥିଲେ ତଦନୁଯାୟୀ ସମସ୍ତ ଜଗତ ଏତେବେଳେ ପର୍ଯ୍ୟନ୍ତ ଭସ୍ମୀଭୂତ ହୋଇସାରିଥାନ୍ତା ପୁଣି ଧାର୍ମିକ ଗଣ ଅଧାର୍ମିକ ମାନଙ୍କ ପାଉଁଶ ପରେ ଚଳପ୍ରଚଳ କରୁଥାନ୍ତେ। ସୁତରାଂ ଏହାକୁ ଆଦୌ ମିଶାଇ ଗୋଳାଇ ପକାନ୍ତୁ ନାହିଁ। ଭାଇମାନେ ସେପରି ଆଦୌ କରନ୍ତୁ ନାହିଁ। ଏହା ଯେପରି କଥିତ ହୋଇଅଛି ଠିକ୍ ସେହିପରି ଭାବେ ଏହାକୁ କୁହନ୍ତୁ, ତାହିଁ ଉପଯୁକ୍ତ ବିଚାର ଅଟେ। ସେ ଯୁଗାନ୍ତର ଦିନମାନଙ୍କ ନିମନ୍ତେ ଏହାକୁ ପ୍ରତିଜ୍ଞା କରି କହିଥିଲେ, ପୁଣି ଆମମାନେ ମଧ୍ୟ ଏହା ଯଥୋଚିତ ରୂପେ ପ୍ରକାଶିତ ହେବ। ମନେ ରଖିଥାନ୍ତୁ, ଯେତେବେଳେ ବିଚାରକର୍ତ୍ତାଗଣ ଥିଲେ, ଲୋକେ ଆପଣା ମନ ଇଚ୍ଛା ଯାହା ଚାହିଁଥିଲେ ସେପରି କରିଥିଲେ, ସେତେବେଳେ କେହି ଜଣେ ହେଲେ ନଥିଲେ, କେହି ଜଣେ ହେଲେ ବ୍ୟକ୍ତି ସେହି ବଚନକୁ ଜୀବନ୍ତ କରି ରଖିପାରି ନଥିଲେ, ସେତେବେଳେ କେହି ଜଣେ ହେଲେ ସୁଦ୍ଧା ଭାବବାଦୀ ନଥିଲେ। ପରମେଶ୍ୱରଙ୍କ ବଚନ ସର୍ବଦା ଜଣେ ଭାବବାଦୀଙ୍କ ନିକଟକୁ ଆସିଥାଏ, ତାହା ସତ୍ୟ କଥା ଅଟେ। ପୁଣି ସେ ତ ସର୍ବଦା ଘୃଣିତ ହୋଇଥିଲେ, କେବଳ ଏକ ଛୋଟ ଦଳ ଏପରି ଥିଲା ଯିଏକି ତାହାଙ୍କୁ ସ୍ନେହ କରିଥିଲେ। ପୁଣି ବୁଝନ୍ତି ତ, ମାତ୍ର ମୁଁ ଏହାକୁ ଅର୍ଥ କରି କହିଥାଏ ଯେ ସେହି ଦିନମାନଙ୍କରେ ସର୍ବଦା ସେପରି ହୋଇଥିଲା। ପରମେଶ୍ୱର ଆପଣାର ନୀତି ନିୟମକୁ ଆଦୌ ପରିବର୍ତ୍ତନ କରନ୍ତି ନାହିଁ, ପୁଣି ସେ ପରମେଶ୍ୱର ହୋଇ କଦାପି ରହିପାରନ୍ତି ନାହିଁ। ପରମେଶ୍ୱର ଯଦି କଦାପି କୌଣସି ବିଷୟକୁ କହିଥାନ୍ତି କିମ୍ବା କୌଣସି କାର୍ଯ୍ୟକୁ କହିଥାନ୍ତି, ତେବେ ପରବର୍ତ୍ତୀ ସମୟରେ ତାହାକୁ ଅବଶ୍ୟ ସଫଳ କରିବାକୁ ହିଁ ଅଛି। ଯେତେବେଳେ ସେହି ସମସ୍ୟା ଗୁଡିକ ଉତ୍ଥିତ ହୋଇଥାଏ, ଏହି ସର୍ବପ୍ରଥମ ଅବସ୍ଥାରେ ଯେପରି ଭାବରେ କାର୍ଯ୍ୟ କରିଥିଲେ, ଯଦି ଦ୍ୱିତୀୟ ଅବସ୍ଥା ସମୟରେ ସେ ସେପରି ଭାବରେ କର୍ମ ନ କରନ୍ତି, ତେବେ ସର୍ବପ୍ରଥମ ଅବସ୍ଥାରେ ସେ ଭୁଲ ରୂପେ କାର୍ଯ୍ୟ କରିଥିଲେ। ପରମେଶ୍ୱର ଯେ ଭୁଲ ଭାବେ କାର୍ଯ୍ୟ କରୁଅଛନ୍ତି ଏପରି କହି କିଏ ତାଙ୍କୁ ଦୋଷୀ କରିବ? ପରମେଶ୍ୱରଙ୍କ ଉପରେ ପାପଟିକୁ ଲଦି ଦେଇପାରନ୍ତି ଏପରି ବ୍ୟକ୍ତି ଆପଣ ପୁଣି କିଏ ଅଟନ୍ତି? ତାହା ହିଁ ଯାହାକି ଯୀଶୁ କହିଥିଲେ, ମୋ ଠାରେ ପାପ ଅଛି ବୋଲି ତୁମମାନ ମଧ୍ୟରୁ କିଏ ପ୍ରମାଣ ଦେଉଅଛି? କଣ ଅବିଶ୍ୱାସ, ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇସାରିଲାଣି। ମସିହାଙ୍କୁ ଯାହା କିଛି କର୍ମ କରିବାକୁ ଥିଲା ସେଗୁଡ଼ିକୁ ମୁଁ ଯେ କରି ନାହିଁ ସେପରି ପ୍ରମାଣ କରି କହିବା ନିମନ୍ତେ ତୁମମାନ ମଧ୍ୟରେ କିଏ ଅଛି? ଦେଖିଲେ ତ, ଏହି ଜଣେ ହେଲେ ସୁଦ୍ଧା ଶବ୍ଦଟିଏ ସୁଦ୍ଧା କହିନଥିଲେ। ସେ ଥିଲେ ମସିହ, ଜଣେ ଭାବବାଦୀ ଥିଲେ, ପୁଣି ସେ ଯେ ସେହି ଜଣକ ଅର୍ଥାତ୍ ମସିହ ଥିଲେ ତାହା ପ୍ରମାଣ କରି ଦେଖାଇ ଦେଇଥିଲେ। ସେମାନେ ଶତଶତ ବର୍ଷରୁ କୌଣସି ଭାବବାଦୀଙ୍କୁ ଲାଭ କରିନଥିଲେ, ମଲାଖିଙ୍କ ଉତ୍ତରେ କାହାକୁ ପାଇନଥିଲେ। ପୁଣି ଏଠାରେ ସେ ଘଟନାଚକ୍ର ମଧ୍ୟରେ ଆବିର୍ଭାବ ହୋଇଥିଲେ। ସେ ତ ଲୋକମାନଙ୍କ ପ୍ରତି ଏକ ପ୍ରକାର ରହସ୍ୟ ଥିଲେ, ପୁଣି ସେମାନଙ୍କ ସମାଜ ଗୃହ ନିମନ୍ତେ ବାଧାର ପ୍ରସ୍ତର ଥିଲେ। କାରଣ ସେ ପୁଣି କହିଥିଲେ, ଦେଖ, ଆମେ ସିଓନରେ ଏକ କୋଣର ପ୍ରସ୍ତର ସ୍ଥାପନ କରିଅଛୁ, ଏକ ବହୁମୂଲ୍ୟ ପ୍ରସ୍ତର, ଘୁଣ୍ଟି ପଡିବାର ପ୍ରସ୍ତର ଓ ପରୀକ୍ଷା ସିଦ୍ଧ ପ୍ରସ୍ତରଙ୍କୁ ସ୍ଥାପନ କରିଅଛୁ। ହଁ, ଯେ କେହି ବ୍ୟକ୍ତି ତାଙ୍କ ଉପରେ ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ, ତାହା ହିଁ ସତ୍ୟ କଥା ଅଟେ। ସେ ସେପରି ହିଁ ଥିଲେ, ପୁଣି ସେମାନେ ଠିକ୍ ସେହିପରି ଭାବରେ ସେ ଧର୍ମଶାସ୍ତ୍ରକୁ ସଫଳ କରିଥିଲେ। ତଥାପି ଯେଉଁମାନେ ତାଙ୍କୁ ବିଶ୍ୱାସ କରିଥିଲେ ସେମାନେ ଏକ ପ୍ରକାର ଧ୍ରୁବ ସତ୍ୟଙ୍କୁ ଲାଭ କରିଥିଲେ। ଅତି ସାଧାରଣ ନାରୀ ମାର୍ଥା ଲାଜରଙ୍କୁ କବର ମଧ୍ୟରୁ ବାହାରି ଆସିବା ଘଟଣାକୁ ସେ ଯେତେବେଳେ ଦେଖିଥିଲେ, ସେତେବେଳେ ସେ ବୁଝିଥିଲେ ଯେ ପ୍ରକୃତରେ ସେହି ଜଣକ କିଏ ଥିଲେ। ଏପରିକି ଏହା ସଫଳ ହେବା ପୂର୍ବେ ତାଙ୍କୁ ବୁଝିବାର ନିଶ୍ଚିତ ପ୍ରମାଣକୁ ସେ ଲାଭ କରିସାରିଥିଲେ। ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ପରମେଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୁଁ ବିଶ୍ୱାସ କରେ ଜାଣେ। ପୁଣି ଏତେବେଳେ ସୁଦ୍ଧା ଯଦ୍ୟପି ମୋର ଭାଇ ମୃତ ଅଟେ, କେବଳ ବଚନ ପ୍ରକାଶ କରନ୍ତୁ, ପରମେଶ୍ୱର ତାହାଙ୍କୁ ଜୀବିତ କରିବେ। ଆମେନ୍। ସେ ତ ନିଶ୍ଚିତ ରୂପେ ଦୃଢ଼ ସଂକଳ୍ପ ଥିଲେ, ତାହା ହିଁ ସତ୍ୟ କଥା ଅଟେ। ସେ ଯେତେବେଳେ ସେପରି କହିଥିଲେ ପୁଣି ସେ ଏହାକୁ ନିଜର ସର୍ବାନ୍ତକରଣ ସହିତ ଅର୍ଥ କରି କହିଥିଲେ। ସେ ପଚାରିଥିଲେ, ତୁମେ ତାଙ୍କୁ କେଉଁ ସ୍ଥାନରେ କବର ଦେଇଅଛ? କହିଥିଲେ, ଆସନ୍ତୁ ଆଉ ଦେଖନ୍ତୁ। ସେ ସେଠାରେ ଏକ ଦର୍ଶନ ଲାଭ କରି ଠିଆ ହୋଇଥିଲେ, କାରଣ ସେ କହିଥିଲେ, ପିତା ପଥରେ ମୋତେ ନ ଦେଖିବା ପର୍ଯ୍ୟନ୍ତ ମୁଁ କିଛି କହେ ନାହିଁ। ଯୌନ 5:19 ସେଠାରେ ତାଙ୍କୁ ଦୂରକୁ ପଠାଇ ଦେଇଥିଲେ। ଲାଜରଙ୍କ ଘରୁ ବହୁତ ଦୂରକୁ ଚାଲି ଯାଇଥିଲେ। ତାଙ୍କ ଚାଲିଯିବା ପରେ ସେମାନେ ତାଙ୍କ ପାଖକୁ ଖବର ପଠାଇ ତାଙ୍କୁ ଆସିବାକୁ ପ୍ରାର୍ଥନା କରିବାକୁ ବିନତି କରିଥିଲେ। ଲାଜର ଯେ ଆସନ୍ନ ମୃତ୍ୟୁ ମୁଖରେ ଥିଲେ ଏହା ସେ ଜାଣିଥିଲେ। ପୁଣି ସେହି ସମୟଟି ଜିତିଥିବା ଉତ୍ତରେ ସେ କହିଥିଲେ, ଆମମାନଙ୍କ ବନ୍ଧୁ ଲାଜର ଶୋଇପଡ଼ିଅଛନ୍ତି। ସେମାନେ କହିଥିଲେ, ସେ ତ ଭଲ କାର୍ଯ୍ୟ କରିଥାନ୍ତି। ସେ କହିଥିଲେ, ସେ ମରିଯାଇଅଛନ୍ତି। ପୁଣି ମୁଁ ଯେ ସେଠାରେ ନଥିଲି, ଏଣୁ ତୁମମାନଙ୍କ ନିମନ୍ତେ ମୁଁ ଆନନ୍ଦିତ ଅଟେ। ସେମାନେ ତାଙ୍କୁ ଡକାଇ ପଠାଇଥିଲେ, ପୁଣି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ବିନତି କରିଥିଲେ। ତତ୍ପରେ ସେ ଫେରି ଆସିଥିଲେ, କହିଥିଲେ, ତଥାପି ତାଙ୍କୁ ଜଗାଇବା ନିମନ୍ତେ ମୁଁ ଯାଉଅଛି। ଓହୋ, ବିସ୍ମୟଜନକ, ମୁଁ ଯିବି, ପୁଣି ମୁଁ ଯେ କଣ କରିପାରେ ତାହାକୁ ଜାଣିବି। ତାଙ୍କୁ ଜଗାଇବା ନିମନ୍ତେ ମୁଁ ଯିବି, କାହିଁକି? କାରଣ ମୋତେ କଣ ଯେ କରିବାକୁ ଅଛି ତା ପିତା ମତେ ପୂର୍ବରୁ ଦେଖାଇ ସାରି ଅଛନ୍ତି। ଖବର ପାଖକୁ ଯାଇଥିଲେ, ସେଠାରେ ଜଣେ ବ୍ୟକ୍ତି ଠିଆ ହୋଇଥିଲେ, ସେଠାରେ ଦେହଧାରୀ ପରମେଶ୍ୱର ଠିଆ ହୋଇଥିଲେ, ଯିଏକି ସେ ପଥରକୁ ଘୁଞ୍ଚିଯା ବୋଲି କହିପାରିଥାନ୍ତେ, ପୁଣି ତାହା ଖଣ୍ଡ ବିଖଣ୍ଡିତ ହୋଇଯାଇଥାନ୍ତା। କିନ୍ତୁ ସେହି ମହିଳାଗଣଙ୍କୁ ସେ କହିଥିଲେ, ସେହି ସାଧାରଣ ଗରିବ ଶ୍ରେଣୀୟ ମହିଳାଗଣଙ୍କୁ କହିଥିଲେ, ସାଧାରଣ ଯୁବତୀ ନାରୀଗଣ କହିଥିଲେ, ପଥରକୁ ଘୁଞ୍ଚାଇ ପକାଅ, ତୁମ୍ଭମାନଙ୍କୁ ସୁଦ୍ଧା କିଛି କାର୍ଯ୍ୟ ଅବଶ୍ୟ କରିବାକୁ ହିଁ ଅଛି, ବୁଝନ୍ତି ତ। ପୁଣି ସେମାନେ ପଥରଟିକୁ ଘୁଞ୍ଚାଇ ପକାଇଥିଲେ, ଆଉ ତାହା ସେମାନଙ୍କୁ ପୀଡିତ କରି ପକାଇଥିଲା। ସେ ତ ଚଢୁଥିଲେ, ସେଠାରେ ସେ ଠିଆ ହୋଇ ରହିଥିଲେ। ଓ ବିସ୍ମୟଜନକ, ସେଇ ଛୋଟ ଆକୃତିରେ ଗଢା ହୋଇଥିବା ବ୍ୟକ୍ତିତ୍ୱରେ ମୁଁ ତାଙ୍କୁ ଭଲ ଭାବରେ ଦେଖିପାରେ, କାରଣ ବାଇବଲ ପୁଣି କହିଥାଏ ଯେ ତାଙ୍କୁ ଦେଖିଲେ ଆମମାନେ ଯେ ଶ୍ରଦ୍ଧା କରିବା, ତାଙ୍କଠାରେ ଏମନ୍ତ ସୌନ୍ଦର୍ଯ୍ୟ ନାହିଁ, ଦେଖିବା ଭଳି ସେପରି ସୌନ୍ଦର୍ଯ୍ୟ ବ୍ୟକ୍ତି ସେ ନଥିଲେ, ବୁଝନ୍ତି ତ। ଠିକ ଦାଉଦଙ୍କ ପରି ସେ ସେହି ସମୟରେ ଜଣେ ରାଜା ରୂପେ ନିର୍ବାଚିତ ହୋଇଥିଲେ, ଯେତେବେଳେ ସେ ଜଣେ ଅସୁନ୍ଦରିଆ ବାଳକଟିଏ ଥିଲେ, ବୁଝିଲେ ତ। ସେମାନେ ମଧ୍ୟ ଥିବା ସକଳ ପ୍ରତିଷ୍ଠିତ ବ୍ୟକ୍ତିଗଣ ପରି କହିଥିଲେ, ଆପଣା ମସ୍ତକରେ ମୁକୁଟ ପିନ୍ଧି ସେ ଅତି ସୁନ୍ଦର ଦେଖାଯିବେ ନାହିଁ କି। ଯିଶୁ କହିଥିଲେ, ସେହି ଜ୍ୟେଷ୍ଠ ପୁତ୍ରକୁ ଗ୍ରହଣ କରନ୍ତୁ। ସାମୁଏଲ କହିଥିଲେ, ପରମେଶ୍ୱର ତାହାକୁ ଅଯୋଗ୍ୟ ବୋଲି କହିଅଛନ୍ତି। ସକଳ ପୁତ୍ରଗଣଙ୍କୁ ସେଠାକୁ ଘେନି ଆସିଥିଲେ, ପଚାରିଥିଲେ, ତୁମର ଅନ୍ୟ କେହି ପୁତ୍ର ନାହିଁ କି? ଆମର ଆଉ ଗୋଟେ ପୁତ୍ର ଅଛି, ମାତ୍ର ଜଣେ ରାଜା ପରି ସେ ଆଦୌ ଦେଖାଯିବ ନାହିଁ, କିନ୍ତୁ ସେ ବାଙ୍ଗରା ଅଟେ, କମ୍ ଉଚ୍ଚତା ବିଶିଷ୍ଟ ଅଟେ, ଅତି ଜଙ୍ଗଲୀ କିସମର ବାଳକ ପରି ଦେଖାଯାଏ, ଯାଇ ତାହାକୁ ଏଠାକୁ ଆଣ। ସେ ଶୀଘ୍ର ସେ ଭାବାଜୀ ନିକଟ ଦେଇ ଚାଲିଯାଇଥିଲେ, ଆତ୍ମା ତାଙ୍କ ପରେ ଅବତୀର୍ଣ୍ଣ ହୋଇଥିଲେ, ସେ ତୈଳ କୁମ୍ପା ଧରି ଦୌଡ଼ିଥିଲେ, ପୁଣି ତାହା ତାଙ୍କ ମୁଣ୍ଡ ଉପରେ ଉଜାଡ଼ି ପକାଇଥିଲେ, କହିଥିଲେ, ଏଇ ଜଣଙ୍କ ତୁମମାନଙ୍କ ରାଜା ଅଟନ୍ତି, ତାହା ହିଁ ଏପରି ଥିଲା। ଆଜ୍ଞା ହଁ, ସେପରି ଥିଲା। ପୁଣି ଯୀଶୁ ଅଳ୍ପ ଉଚ୍ଚତା ବିଶିଷ୍ଟ ଥାଏ, ସେଠାରେ ଠିଆ ହୋଇଥିଲେ, ହୋଇପାରେ ସେ ଦୁସରା କୃତିରେ ଦେଖାଯାଉଥିଲେ, ଯଦ୍ୟପି ସେ ତାବତ୍ 30 ବର୍ଷରୁ ଉର୍ଦ୍ଧ ବୟସ୍କ ନଥିଲେ। ବାଇବଲ କହିଥିଲା ଯେ ସେ ସମ୍ଭବତଃ 40 ବର୍ଷ ବୟସ୍କର ବ୍ୟକ୍ତି ଦେଖାଯାଉଥିଲେ। ଯୁଦୀମାନେ କହିଥିଲେ, ତୁମ୍ଭେ ଏ ପର୍ଯ୍ୟନ୍ତ 50 ବର୍ଷରୁ ଉର୍ଦ୍ଧ ବୟସ୍କ ହୋଇନାହ, ଆଉ ତୁମେ ଅବ୍ରାହମଙ୍କୁ ଦେଖିଅଛ ବୋଲି କହୁଅଛ? ସେ କହିଥିଲେ, ଅବ୍ରାହମଙ୍କ ପୂର୍ବରୁ ମୁଁ ଅଛି। ବିସ୍ମୟଜନକ, ଯୌନ 6 ଅଧ୍ୟାୟ ଅଟେ। ତତ୍ପରେ ଖୋଜି ପାଇବା ନିମନ୍ତେ ଆମେ ଆସିଥାଉ, ସେଠାରେ କବର ନିକଟରେ ସେ ଠିଆ ହୋଇ ରହିଥିଲେ। ସେ ବୁଝିଥିଲେ ଯେ ସେହି ଦର୍ଶନଟିକୁ ନିଶ୍ଚିତ ରୂପେ ତାଙ୍କ ପରି ସଫଳ ହେବାକୁ ହିଁ ଥିଲା, ଏହାକୁ ସେପରି ହେବାକୁ ହିଁ ଥିଲା, ଏହା ସେ ଜାଣିଥିଲେ। ପଥରଟିକୁ ଘୁଞ୍ଚାଇ ଦିଅ। ସେ ଲାଜର ତ କନ୍ଧେଇ ଯାଇଥିଲେ, କବରର ବସ୍ତ୍ର ସହିତ ସେ ବୁଢା ହୋଇ ରହିଥିଲେ, 4 ଦିନ ହେଲା ମରିଯାଇଥିଲେ, ତାଙ୍କ ନାକଟି ବିକୃତ ହୋଇସାରିଥିଲା, ସେତିକିଟା ଦିନ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ରୂପେ ବିକୃତ ହୋଇସାରିଥିଲା। ସେଠାରେ ସେ ଠିଆ ହୋଇ ରହିଥିଲେ, ଆପଣ ଛୋଟାକୃତିର ଶରୀରକୁ କିଛି ସିନା ସଳଖ କରିଥିଲେ। ମୁଁ ପୁନରୁତ୍ଥାନ ଜୀବନ, ଯେ କେହି ମୋ ଠାରେ ବିଶ୍ୱାସ କରେ, ଯଦ୍ୟପି ସେ ମରେ ତଥାପି ସେ ବଞ୍ଚିବ। ଏପରି ଜଣେ ବ୍ୟକ୍ତିଙ୍କ ନାମ ମୋତେ କୁହନ୍ତୁ, ଯିଏ ସେପରି ଏକ ବାକ୍ୟକୁ କଦାପି କହିଥିଲେ, ଯେ କେହି ବଞ୍ଚି ଯେ କେହି ବଞ୍ଚେ ପୁଣି ମୋ ଠାରେ ବିଶ୍ୱାସ କରେ, ସେ କଦାପି ମୃତ୍ୟୁଭୋଗ କରିବ ନାହିଁ। ତୁମେ ଏହାକୁ ବିଶ୍ୱାସ କରିଥାଅ କି? ସେ କହିଥିଲେ, ହଁ ହେ ପ୍ରଭୁ, ମୁଁ ବିଶ୍ୱାସ କରେ। ଯଦ୍ୟପି ସେ ଯେ ତାଙ୍କୁ ନିରାଶ କରି ପକାଇଥିଲେ, ଏପରି ହୃଦ୍ଗତ ହୋଇଥିଲା, କାରଣ ସେ ତାଙ୍କୁ ଯେତେବେଳେ ଡକାଇ ପଠାଇଥିଲେ, ସେ ଆଦୌ ଆସିନଥିଲେ, ସେ ପୁନର୍ବାର ତାଙ୍କୁ ଡକାଇଥିଲେ, ତଥାପି ସେ ଆସିନଥିଲେ। ତଥାପି ସେଠାରେ କହୁଅଛନ୍ତି, ଆପଣ ଜଗତକୁ ଆସିବାକୁ ଥିବା ସେହି ଖ୍ରୀଷ୍ଟ ଯେ ଅଟନ୍ତି, ତାହାକୁ ମୁଁ ବିଶ୍ୱାସ କରେ। ସେ କହିଥିଲେ, ରାଜର ବାହାରି ଆସ। ପୁଣି ସେପରି ଏକ ବ୍ୟକ୍ତି ଯିଏକି 4 ଦିନ ହେଲା ମରିଯାଇଥିଲେ, କାହିଁକି କଣ? ଖ୍ରୀଷ୍ଟ ସେହି ଧ୍ରୁବ ସତ୍ୟଙ୍କୁ ଲାଭ କରିଥିଲେ, ସେ ଦର୍ଶନ ଲାଭ କରିଥିଲେ, ଏହା କଦାପି ଅସଫଳ ହୋଇପାରିନଥିଲା, ତାହା ସତ୍ୟ କଥା ଅଟେ, ଏହା ଅସଫଳ ହୋଇପାରିନଥିଲା, ସେ ନିଶ୍ଚିତ ରୂପେ ପ୍ରତ୍ୟୟ ଯୁକ୍ତ ଥିଲେ। ପୁଣି ମାର୍ଥା ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ସନ୍ଦେହ ମୁକ୍ତ ଥିଲେ। ସେ ଯେ କିଏ ଥିଲେ ଏହାକୁ ସେ ତାଙ୍କ ବିଷୟରେ ଯଦି ପ୍ରକୃତିରେ ବୁଝିଥାନ୍ତେ, ଯେପରି ସେ ତାଙ୍କୁ ବିଶ୍ୱାସ କରି ବୁଝିଥିଲେ, ତେବେ ତ ସେ ଯାହା ମାଗିଥିଲେ ତାହାକୁ ସେ ପାଇପାରିଥାନ୍ତେ। ସତ୍ୟ କଥା, ସେମାନେ ତଦ୍ରୁପ ଥିଲେ, ଧ୍ରୁବ ସତ୍ୟ ଥିଲେ, ଏହା ବଚନ ସହିତ ଦୃଢ ଭାବେ ବାନ୍ଧି ରହିଥିଲା। ପୁଣି ତାହା ହିଁ ଏହା ଥିଲା, ଯାହା କିଛି ବିଷୟ ତାହାକୁ ଭଲ ବୋଲି ହୃଦ୍ବୋଧ ହୋଇଥାଏ, ପ୍ରତ୍ୟେକ ବ୍ୟକ୍ତି ବିଶେଷ ସେପରି କାର୍ଯ୍ୟକୁ ଆଜିକାଲି କରିଥାନ୍ତି, ଯେହେତୁ କେହି ଭାବାଦୀ ନାହାନ୍ତି। ବିଚାରକର୍ତ୍ତା ମାନଙ୍କ ଦିନକୁ ଲକ୍ଷ୍ୟ କରନ୍ତୁ, ଏହାକୁ ଧ୍ୟାନ ଦିଅନ୍ତୁ। ସେହି ଦିନମାନଙ୍କରେ ଯେତେବେଳେ ତାହା ଯେ ଏଲିୟ କିମ୍ବା ଏଲିସାୟ ସେମାନଙ୍କ ମଧ୍ୟରୁ କେହି ଜଣେ ବୋଲି ମୁଁ ବିଶ୍ୱାସ କରେ। ହଁ, ସେହି ମୃତ ଶିଶୁ, ସେହି ସୁନେମୀୟ ସ୍ତ୍ରୀ ଥିଲେ, ସେ କହିଥିଲେ ସେହି ସମୟରେ ଏଲିୟ ପରମେଶ୍ୱରଙ୍କ ଭକ୍ତ ଜଣ ଥିଲେ, ସେପରି କିଛି ବିଦ୍ୱାନ ଶିକ୍ଷକ ସେ ନଥିଲେ। ଯେହେତୁ ସେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ ଯିଏ ଏକାକୀ ଗମନ କରୁଥିଲେ, ଆପଣଙ୍କ ଦ୍ୱାରଦେଶକୁ ଆଜି ସେ ଯଦି ଆସିଥାନ୍ତେ ତେବେ ଆପଣ ସମ୍ଭବତଃ ତାଙ୍କ ନିକଟରୁ ଦୂରକୁ ପଳାୟନ କରିଥାନ୍ତେ। ସମୁଦାୟ ରାଜ୍ୟବାସୀ ତାଙ୍କୁ ଘୃଣା କରୁଥିଲେ, ଇସାବେଲ ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ତାଙ୍କୁ ଘୃଣା କରୁଥିଲେ, ଯେହେତୁ ତାଙ୍କର ସେ ତ ସଂସଦ ଗୃହରେ ବସିଥିଲେ, ପୁଣି ସେ ଯେପରି କର୍ମକୁ କରିଥିଲେ ଠିକ୍ ତଦ୍ରୁପ କର୍ମ ଅନ୍ୟାନ୍ୟ ନାରୀଗଣଙ୍କୁ କରିବା ନିମନ୍ତେ ଉତ୍ସାହିତ କରିଥିଲେ, ପୁଣି ସମସ୍ତେ ତାଙ୍କ ନମୁନାକୁ ଅନୁସରଣ କରିଥିଲେ, ପୁଣି ଆମ ପରିବର୍ତ୍ତନ ହୋଇଯାଇଥିଲେ, ତାଙ୍କ ପରାକ୍ରମ ଇସାବେଲଙ୍କ ଶକ୍ତି ଦ୍ୱାରା ପରିବର୍ତ୍ତନ ହୋଇଯାଇଥିଲା। ଆଜି ଆମମାନେ ଏହାକୁ ବିଶେଷ କିଛିଟା ଅବହେଳା କରିନାହୁଁ, ଠିକ୍ ସମାନ ଧରଣର ଅଟେ। ପୁଣି ସେଠାରେ ଆପଣଙ୍କ ସ୍ଥିତିଟି ତଦ୍ରୁପ ଅଟେ। ସେମାନେ ସମସ୍ତେ ଖୁବ୍ ଜଣାଶୁଣା ଥିଲେ, ପୁଣି ସେମାନେ ସମସ୍ତେ ଭ୍ରାନ୍ତମନା ହୋଇଯାଇଥିଲେ, କିନ୍ତୁ ସେହି ସାଧାରଣ ବୃଦ୍ଧା ସୁନେମିଆ ସ୍ତ୍ରୀ ନୁହେଁ, କିନ୍ତୁ ସାଧାରଣ ହଁ ସେ ଯେ ସୁନେମିଆ ସ୍ତ୍ରୀ ଥିଲେ ଏପରି ମୁଁ ବିଶ୍ୱାସ କରେ। ସେ ଯେତେବେଳେ ଆସିଥିଲେ ପୁଣି ଏଲିୟଙ୍କ ମଧ୍ୟରେ ସେହି ଶକ୍ତିଙ୍କୁ ଥିବାର ସେ ଦେଖିଥିଲେ। ସେ କହିଥିଲେ ମୁଁ ବିଚାର କରେ ଯେ ସେ ଜଣେ ଧାର୍ମିକ ବ୍ୟକ୍ତି ଅଟନ୍ତି। ପୁଣି ସେହି ଶିଶୁ ସନ୍ତାନଟି ଯେତେବେଳେ ମରି ପଡିଥିଲା ସେ କହିଥିଲେ ଗଧ ଉପରେ କାଠି କଷ, ପୁଣି ତୁମେ ଆଉ ବିଳମ୍ବ କର ନାହିଁ। ସେ ସେଠାରେ ଉପରକୁ ଚଢି ଯାଇଥିଲେ, ସେ ଜାଣିଥିଲେ ପୁଣି ମୁଁ ତାହା ପସନ୍ଦ କରେ। ସେ ଯେପରି ଭାବରେ ଆସିଥିଲେ ତାହାକୁ ମୁଁ ପସନ୍ଦ କରେ। ସେ ଆପଣଙ୍କର ଧ୍ରୁବ ସତ୍ୟଙ୍କ ନିକଟକୁ ଆପଣଙ୍କର ଶୁଦ୍ର ସ୍ଥରକୁ ଆସିଥିଲେ। ଏଲିୟ କହିଥିଲେ ଏଠାକୁ ସେହି ସୁନେମିଆ ଆସୁଅଛି, ସେ ଦୁଃଖିତ ଅଟେ, ମାତ୍ର ସମସ୍ୟା ଯେ କଣ ତାହା ମୋର ଜଣା ନାହିଁ। ଦେଖନ୍ତୁ, ପରମେଶ୍ୱର ଆପଣଙ୍କର ଦାସଙ୍କୁ ସବୁକିଛି ବିଷୟକୁ ଦେଖାଇ ନଥାନ୍ତି, କେବଳ ତାହା ଜଣାଇଥାନ୍ତି ଯାହା ସେମାନେ ଜାଣନ୍ତୁ ବୋଲି ସେ ଚାହାନ୍ତି। ସୁତରାଂ ସେ କହିଥିଲେ ତାହାର ହୃଦୟ ଦୁଃଖିତ ଅଟେ, ତଥାପି ମୁଁ ଜାଣେ ନାହିଁ। ସେ କହିଥିଲେ ଦୌଡ଼ି ଯାଅ, ଖବର ନିଅ, ହେକ ହେଇଛି ଖବର ନିଅ, ପୁଣି କିପରି ସମସ୍ୟା ଘଟିଅଛି ତାହା ବୁଝ। ସେ କହିଥିଲେ ତୁମର ସବୁ କୁଶଳତ, ତୁମର ପତିଙ୍କ ସମାଚାର କୁଶଳତ, ତୁମର ପୁତ୍ର ସମାଚାର କୁଶଳତ, ତାଙ୍କର ଧ୍ୟାନ ଦିଅନ୍ତୁ। ଓହୋ, ଆଶ୍ଚର୍ଯ୍ୟଜନକ, ଏହା ତାହା ହିଁ ଅଟେ। ସେ କହିଥିଲେ ସବୁକିଛି କୁଶଳ, ସେ ତାଙ୍କର ଧ୍ରୁବ ସତ୍ୟଙ୍କ ନିକଟକୁ ଆସିଥିଲେ, ସବୁକିଛି କୁଶଳ। ଶୋଇ ପଡିଥିଲେ ଆପଣା ମୁଖର ବଳରେ ତାଙ୍କ ଚରଣ ତଳେ ପଡି ଯାଇଥିଲେ, ଆଉ ଗିହେଜି ତାଙ୍କୁ ଉଠାଇ ବସାଇ ଦେଇଥିଲେ, ତାହା ତାଙ୍କ ପ୍ରଭୁଙ୍କ ସମ୍ମୁଖରେ ଉଚିତ ପ୍ରକାରର ବ୍ୟବହାର ନଥିଲା। ତାଙ୍କୁ ଉଠାଇଥିଲେ, ପୁଣି ସେ ତାଙ୍କୁ କହିବାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ କୌଣସି ପ୍ରକାରର ଧ୍ରୁବ ସତ୍ର ବିଷୟକୁ ଅଦ୍ୟାବଧି ହାସଲ କରିନଥିଲେ। ସେ ବୁଝିଥିଲେ ଯେ ଦର୍ଶନ ଦ୍ୱାରା ତାଙ୍କ ପାଖରେ ତାଙ୍କ ପୁତ୍ରକୁ ଦାନ କରିବା ଶକ୍ତି ରହିଥିଲା, କିନ୍ତୁ ଏଥିରେ ସେ କଣ କରିପାରିଥାନ୍ତେ। ସେ ଆପଣା ଯଷ୍ଟିକୁ ହସ୍ତରେ ଧରିଥିଲେ, ପୁଣି ଗୋଟିଏ କୋଠରି ମଧ୍ୟକୁ ପ୍ରବେଶ କରିଥିଲେ, କବାଟ ଗୁଡାକ ବନ୍ଦ କରି ପକାଇଥିଲେ, ସମସ୍ତଙ୍କୁ ବାହାରକୁ କାଢି ପକାଇଥିଲେ। ସେ କୋଠରି ମଧ୍ୟରେ ଏକ ପାଖରୁ ନେଇ ଅନ୍ୟ ପାଖ ପର୍ଯ୍ୟନ୍ତ ଚଲାବୁଲା କରିଥିଲେ। ତାଙ୍କ ସହିତ ଏକମାତ୍ର ନିଶ୍ଚିତ ବିଷୟ ଥିଲେ ଯଦି ସେ ଧ୍ରୁବ ସତ୍ୟଙ୍କ ସହିତ ସମ୍ବନ୍ଧ ରକ୍ଷା କରିପାରନ୍ତି, ଆଗକୁ ପୁଣି ପଛକୁ କୋଠରିର ଏକ ପାଖରୁ ନେଇ ଅନ୍ୟ ପାଖ ପର୍ଯ୍ୟନ୍ତ ଚଲାବୁଲା କରିଥିଲେ। ଓହୋ, ଆଶ୍ଚର୍ଯ୍ୟଜନକ, କୌଣସି ବିଶେଷ ପ୍ରକାରର ଶକ୍ତିରେ ତାଙ୍କୁ ସ୍ପର୍ଶ କରୁଛନ୍ତି, ଏହାକୁ ସେ ତୁରନ୍ତ ଅନୁଭବ କଲେ। ସେ ଶିଶୁଟିର ଉପରେ ନିଜକୁ ଲମ୍ବ ଭାବରେ ଶୁଆଇ ଦେଲେ, ପୁଣି ଉଠି ଆସିଲେ, ବାହାରକୁ ଚାଲିଗଲେ। ସେହି ଶିଶୁଟି କିଛି ପରିମାଣରେ ହଲଚଲ ହେଲା, କିଛିଟା ଉଷ୍ମତାକୁ ଲାଭ କଲା, ସେ ଉଠି ପଡି ଏପାଖ ସେପାଖ କରି ଚଲାବୁଲା କଲେ। ସେହି ନିଶ୍ଚିତ ଶକ୍ତିଙ୍କ ସହିତ ଉତ୍ତମ ରୂପେ ସମ୍ପର୍କ ସ୍ଥାପନ କରିପାରିନଥିଲେ। ହେ ପ୍ରଭୁ, ଏହା କିପରି ଧର ବିଷୟ ଥିଲା, ତୁମେ କଣ କରିବାକୁ କହିଥିଲ? ସେ ଯେତେବେଳେ ବୁଲି ପଡିଥିଲେ ସନ୍ଦେହ କରିବା କିଛିଟା ନଥିଲା। ସେ ଦର୍ଶନଟିଏ ଦେଖିଥିଲେ, ସେହି ସାନ ପୁଅଟି ଯେ ଦୌଡ଼ା ଦୌଡ଼ି କରି ଖେଳୁଅଛି, ଦୌଡ଼ିରେ ଡେଉଁଅଛି ଏପରି ଭାବରେ କିମ୍ବା ଅନ୍ୟ କୌଣସି ପ୍ରକାରେ ସେ ଖେଳୁଅଛି, ତାହା ସେ ଦର୍ଶନ ଦେଖିଥିଲେ। ପୁଣି ଶିଶୁଟି ଉପରେ ଆପଣଙ୍କୁ ଲମ୍ବ ଭାବରେ ଶୁଆଇ ଦେଇଥିଲେ, ସେ ତାହା ନାକ ସହିତ ନିଜର ନାକକୁ ଲଗାଇ ରଖିଥିଲେ, ତାର ଓଠ ଉପରେ ନିଜ ଓଠକୁ ଲଗାଇ ରଖିଥିଲେ। ପୁଣି ପରମେଶ୍ୱରଙ୍କ ଶକ୍ତି ଶିଶୁଟିକୁ ଜୀବନଦାନ କରି ଜୀବିତ କରି ପକାଇଥିଲେ। ଏହା କିପରି ଧରଣର ବିଷୟ ଥିଲା? ସେହି ନାରୀଙ୍କର ଧ୍ରୁବ ସତ୍ୟଟି ଜଣେ ଭାବରେ ଥିଲେ, ପୁଣି ଭାବାଜୀଙ୍କର ଧ୍ରୁବ ସତ୍ୟ ପରମେଶ୍ୱର ହୋଇଥିଲେ, ପୁଣି ସେହି ବାକ୍ୟ ସହିତ ସମ୍ମିଳିତ ରହିଥିଲେ। ମୁଁ ପୁନରୁତ୍ଥାନ ଓ ଜୀବନ ଅଟେ, ପରମେଶ୍ୱରଙ୍କ ଶକ୍ତି ସେହି ସୃଷ୍ଟିକର୍ତ୍ତା ଅଟେ। ସେ ପୁଣି ଜାଗିଥିଲା, ଶିଶୁଟି ଉତ୍ଥାପିତ ହୋଇଥିଲା। ନିଶ୍ଚିତ, ପ୍ରତ୍ୟେକ ବ୍ୟକ୍ତି ଯେ ଆପଣା ଇଚ୍ଛାନୁସାରେ କର୍ମ କରିଥିଲେ, ଏହାର କାରଣ ଏହିକି ଯେହେତୁ ପରମେଶ୍ୱରଙ୍କ ବାକ୍ୟ ପ୍ରକାଶିତ କରିବା ନିମିତ୍ତ ସେମାନଙ୍କ ମଧ୍ୟରେ କେହି ଭାବାଦୀ ନଥିଲେ ବଚନ ପୁଣି ଭାବାଦୀ ସେହି ଦିନ ମାନଙ୍କରେ ଦୁର୍ଲଭ ଥିଲେ ଓ ମୋର ପରିବର୍ତ୍ତନ ସମୟରେ ମୁଁ ଏହାକୁ ଦେଖିଛି ଆମମାନେ ଯେଉଁ ଦିନ ମାନଙ୍କରେ ବାସ କରୁଥିଲୁ ସେତେବେଳେ ଦେଖିଛି ମଣ୍ଡଳୀ ଆୟତ୍ତ କରିବା ପୂର୍ବରୁ ପରମେଶ୍ୱର ମୋତେ ଧରିଥିଲେ ଏଥିପାଇଁ ମୁଁ ଖୁବ୍ ଆନନ୍ଦିତ ଅଟେ ହୋଇପାରେ ମୁଁ ଜଣେ ଅଯୋଗ୍ୟ ବ୍ୟକ୍ତି ହୋଇପାରିଥାନ୍ତି ଆଜ୍ଞା ହଁ ଏହି ସବୁ ପ୍ରକାର ଦଳର ରାଶିକୃତ ଅବସ୍ଥା ବି ପୁଣି ଅନ୍ୟାନ୍ୟ ବିଷୟ ଗୁଡିକ ମୋତେ ଅଯୋଗ୍ୟ କରି ପକାଇଥାନ୍ତା ଆଚ୍ଛା ତେବେ ଆସ ପୁଣି ଆମମାନଙ୍କ ଦଳରେ ଯୋଗ ଦିଅ ପୁଣି ତୁମେ ଯଦି ସେପରି ନ କର ତେବେ ତୁମେ ନିଜର ପରିଚୟ ପତ୍ରଟି ଏଠାରୁ ନେଇଯାଇପାର ପୁଣି ଯାଇ ଅନ୍ୟ ଏକ ଦଳରେ ଯୋଗ ଦେଇପାର ଓହୋ ତୁମେ ଆପଣଙ୍କ ଚିଠିଟିକୁ ଆମମାନଙ୍କ ସହଭାଗିତାକୁ ନେଇ ଆସିବ ନାହିଁ କି ମୁଁ ବିଶ୍ୱାସ କରେ ଯେ କେବଳ ଏକମାତ୍ର ଚିଠି ରହିଅଛି ତାହା ସେହି ଚିଠି ଅଟେ ଯେତେବେଳେ ଖ୍ରୀଷ୍ଟ ଆପଣଙ୍କ ନାମକୁ ନେଶ ଶାବକଙ୍କ ଜୀବନ ପୁସ୍ତକରେ ଦେଖିଯାଇଥାନ୍ତି ତାହା ତ ଲିଖିତ ହୋଇଥିବା ସେହି ଏକମାତ୍ର ପରିଚୟ ପତ୍ର ଅଟେ ମୁଁ ସକଳ ସଂସ୍ଥା ଗୁଡିକୁ ଯେତେବେଳେ ଦେଖିଲି ଆମମାନଙ୍କର ଉତ୍ପତ୍ତି ସ୍ଥଳ ଆଇରିସ୍ ସ୍କୁଲ ଅଟେ ଯାହାକି ପୂର୍ବରୁ କ୍ୟାଥୋଲିକ ଥିଲା ପୁଣି ତାହା ଯେ ଅଶୁଚିତା ପୁଣି ଦୂଷିତ ହୋଇସାରିଥିଲା ଏହାକୁ ମୁଁ ଦେଖିଥିଲି ଏହି ସହର ମଧ୍ୟସ୍ଥିତ କୌଣସି ଏକ ନିଶ୍ଚିତ ସଂସ୍ଥାକୁ ଯାଇଥିଲି ସେମାନେ କହିଥିଲେ ଆରେ ବା ଆମମାନେ ଏକମାତ୍ର ମାର୍ଗ ଅଟୁ ସତ୍ୟ ଜ୍ୟୋତି ସବୁକିଛି ଅଟୁ ଆମେମାନେ ଏହାର ସବୁକିଛି ସତ୍ୟକୁ ଲାଭ କରିଅଛୁ ନ୍ୟୁ ଆଲବାନୀର ଅନ୍ୟ ଏକ ସଂସ୍ଥାକୁ ମୁଁ ଯାଇଥିଲି ଓହୋ ବିସ୍ମୟକର ସେହି ବ୍ୟକ୍ତିଗଣ ଯେ କଣ ବିଶ୍ୱାସ ପତ୍ରକୁ ପ୍ରକାଶ କରୁଛନ୍ତି ତାହାକୁ ସୁଦ୍ଧା ସେମାନେ ବୁଝିନଥାନ୍ତି କ୍ୟାଥୋଲିକ ମାନେ ଏପରି କହିଥାନ୍ତି ଯେ ତୁମମାନେ ସମସ୍ତେ ତ୍ରୁଟିପୂର୍ଣ୍ଣ ଅଟ ମୁଁ ବିଚାର କରିଥିଲି ଓହୋ ବିସ୍ମୟକର ବିଷୟ ମୁଁ ଜଣେ ଏକ ଲୁଥରାନ୍ ଯୁବକଙ୍କ ସହିତ ହସଖୁସି ହୋଇଥିଲି ପୁଣି ମୁଁ ବିଚାର କରିଥିଲି ସେ ଜଣେ ଅତି ସାଧାରଣ ଜର୍ମାନ ଲୁଥରାନ୍ ଯୁବକ ଥିଲେ ମୁଁ ସେଠାକୁ ଯାଇଥିଲି ଆଉ ତାଙ୍କୁ ପଚାରିଥିଲି ତୁମେ କେଉଁ ସ୍ଥାନର ମଣ୍ଡଳୀକୁ ଯାଇଥାଅ ମୁଁ ସେହି ମଣ୍ଡଳୀକୁ ଅମୁକ ମଣ୍ଡଳୀକୁ ଯାଏ ମୁଁ ସେଠାକୁ ଯାଇଥିଲି ପୁଣି ସେମାନେ ଯେ ସେହି ମାର୍ଗରେ ଥିଲେ ଏପରି ସେମାନେ ମଧ୍ୟ କହିଥିଲେ ପୁଣି ମୁଁ ଭାଇ ଗେଲିଙ୍କ ଇମାନୁଏଲ ବାପ୍ଟିଷ୍ଟ ମଣ୍ଡଳୀକୁ କିମ୍ବା ସର୍ବପ୍ରଥମ ବ୍ୟାପ୍ଟିଷ୍ଟ ମଣ୍ଡଳୀକୁ ଯାଇଥିଲି ସେମାନେ କହିଥିଲେ ତାହା ହିଁ ମାର୍ଗ ଅଟେ ତାପରେ ମୁଁ ଆଇରିଶ ମଣ୍ଡଳୀକୁ ଯାଇଥିଲି ସେମାନେ କହିଥିଲେ ଏହା ହିଁ ଉପଯୁକ୍ତ ମାର୍ଗ ଅଟେ ଆଶ୍ଚର୍ଯ୍ୟଜନକ ବିବ୍ରତ ଅଟେ କଣ ଯେ କରିବି ତାହା ସୁଦ୍ଧା ମୁଁ ଜାଣେ ନାହିଁ ତଥାପି ମୁଁ ଉପଯୁକ୍ତ ପନ୍ଥାକୁ ଜାଣିବାକୁ ଚାହେଁ କଣ ଯେ କରିବା କଥା ତାହା ମୁଁ ଜାଣିନଥିଲି ପୁଣି କିପରି ଭାବରେ ଯେ ମନ ପରିବର୍ତ୍ତନ କରିବାକୁ ହୋଇଥାଏ ତାହାକୁ ସୁଦ୍ଧା ମୁଁ ଜାଣିନଥିଲି ମୁଁ ଖଣ୍ଡିଏ ଚିଠି ଲେଖିଥିଲି ମୁଁ ଯେ ତାଙ୍କୁ ଜଙ୍ଗଲ ମଧ୍ୟ ଦେଖିଥିଲି ଏପରି ବିଚାର କରିଥିଲି ମୁଁ ଖଣ୍ଡିଏ ଚିଠି ତାଙ୍କ ପାଖକୁ ଲେଖିଥିଲି ମୁଁ ଲେଖିଥିଲି ମାନନୀୟ ମହାଶୟ ମୁଁ ଜାଣେ ଯେ ଆପଣ ଜଗତରେ ଏହି ମାର୍ଗଟିକୁ ଅତିକ୍ରମ କରିଥିଲେ କାରଣ ମୁଁ ଗୁଣ୍ଡୁଚି ମୂଷା ଶିକାର କରିବା ନିମନ୍ତେ ଏଠାରେ ବସିଥିଲି ଆପଣ ଯେ ଅତିକ୍ରମ କରି ଆସିଥିଲେ ତାହା ମୁଁ ଜାଣେ ପୁଣି ଆପଣ ଯେ ଏଠାରେ ଅଛନ୍ତି ତାହା ମଧ୍ୟ ମୁଁ ଜାଣେ ମୁଁ ଆପଣଙ୍କୁ ଆବଶ୍ୟକ କରେ ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ ମୁଁ ଚିନ୍ତା କରିଥିଲି ବର୍ତ୍ତମାନ ଅଳ୍ପ ସମୟ ପାଇଁ ଅପେକ୍ଷା କରନ୍ତୁ ମୁଁ କାହାରିକୁ ଦେଖିନାହିଁ ମୁଁ ସେପରି କରିନଥିଲି ମୁଁ ସେମାନଙ୍କ ସହିତ ଆଳାପ କରିବାକୁ ଚାହେଁ ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହେଁ ମୁଁ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହେଁ ମୁଁ ଚିନ୍ତା କରିଥିଲି ଆଚ୍ଛା ତେବେ ଏହାକୁ ଯେ କିପରି କରାଯାଇଥାଏ ତାହା ତ ମୁଁ ଜାଣେ ନାହିଁ ପୁଣି ମୁଁ କୁଡ଼ିଆ ଘରକୁ ଯାଇଥିଲି ଆଉ ଆଣ୍ଠୋଇ ପଡ଼ିଥିଲି ପାଣିରେ ତାହା ସନ୍ତୋଷନ୍ତିଆ ଥିଲା ପୁଣି ଛୋଟ ପୁରୁଣା ମୋଟର ଯାନଟିଏ ଭଙ୍ଗାରୁଜା ଅବସ୍ଥାରେ ସେହି ଜାଗାରେ ପଡ଼ି ରହିଥିଲା ପୁଣି ମୁଁ କହିଥିଲି ମୁଁ ଯେ ଛବିଟିଏ ଦେଖିଥିଲି ଏପରି ମୁଁ କହିଥିଲି ସେମାନେ ନିଜର ହସ୍ତଗୁଡାକୁ ଏହିପରି ଭାବରେ ରଖିଥିଲେ ସେପରି ମୁଁ ବିଶ୍ୱାସ କରେ ପୁଣି ମୁଁ ଚାଲି ଆସିଥିଲି ଆଉ ମୁଁ କହିଥିଲି ବର୍ତ୍ତମାନ ମୁଁ କଣ କଣ ନିବେଦନ କରିବାକୁ ଯାଉଅଛି ମୁଁ କହିଥିଲି ଏପରି ଏକ ପନ୍ଥା ରହିଅଛି ଯଦ୍ୱାରା ତୁମକୁ ଏହା କହିବାକୁ ହିଁ ଅଛି ଆଉ ମୁଁ ଜାଣେ ନାହିଁ ପ୍ରତ୍ୟେକ ସ୍ଥାନକୁ ପହଞ୍ଚିବା ନିମନ୍ତେ ପଥଟିଏ ଯେ ରହିଅଛି ତାହା ମୁଁ ଜାଣେ ପୁଣି ମୁଁ କରିନଥାଏ ମୁଁ କହିଥିଲି ମୁଁ ନିଜର ହସ୍ତଦାୟକୁ ଏହିପରି ଭାବେ ରଖିଥିଲି ମୁଁ କହିଥିଲି ପ୍ରିୟ ମହାଶୟ ମୁଁ ଚାହେଁ ଯେ ଆପଣ ମୋ ସହିତ ଆସିବେ ଏବଂ କିଛି ସମୟ ନିମନ୍ତେ ମୋ ସହିତ କେବଳ କଥାବାର୍ତ୍ତା କରିବେ ମୁଁ ଯେ କେତେ ଖରାପ ବ୍ୟକ୍ତି ଅଟେ ତାହା ମୁଁ ଆପଣଙ୍କୁ କହିବି ମୋ ହସ୍ତକୁ ଏହିପରି ଭାବରେ ଧରି ପକାଇଥିଲେ ମୁଁ ଶୁଣିଥିଲି ଲୋକମାନେ କହିଥିଲେ ପରମେଶ୍ୱର ମୋତେ କଥା କହିଥିଲେ ପୁଣି ସେ ଯେ କଥା କହିଥିଲେ ତାହା ମୁଁ ଜାଣିଥିଲି କାରଣ ମୁଁ ଯେତେବେଳେ ବାଳକଟିଏ ଥିଲି ମୁଁ ତାହା ଶୁଣିଥିଲି ମୋତେ କହୁଥିଲେ ମଦ୍ୟପାନ ନ କରିବାକୁ ପୁଣି ଯେକୌଣସି ଅଧମର କାର୍ଯ୍ୟକୁ କରିବାକୁ ମନା କରିଥିଲେ ସେ ମୋତେ ଉତ୍ତର ଦେଇନଥିଲେ ପୁଣି ମୁଁ କହିଥିଲି ହୋଇପାରେ ମୋର ହସ୍ତଦ୍ୱୟକୁ ଏହିପରି ଭାବରେ ରଖିବା ନିମନ୍ତେ ମୁଁ ଧାରଣା କରିଥିଲି ତେଣୁ ମୁଁ କହିଥିଲି ପ୍ରିୟ ମହାଶୟ ଏହାକୁ ପ୍ରକୃତରେ କିପରି ଭାବରେ ଯେ ସମ୍ପୂର୍ଣ୍ଣ କରିବା କଥା ତାହା ତ ମୁଁ ଜାଣେ ନାହିଁ କିନ୍ତୁ ଆପଣ ଯେ ସେପରି କରିବେ ଏହା ମୁଁ ଭରସା କରିଥାଏ ଆପଣ ମୋତେ ସାହାଯ୍ୟ କରିବେ କି? ପୁଣି ପ୍ରତ୍ୟେକ ପ୍ରଚାରକ ସେମାନଙ୍କର ମଣ୍ଡଳୀକୁ ଆସି ଯୋଗଦାନ କରିବାକୁ ମୋତେ କହୁଥିଲେ, ପୁଣି ଠିଆ ହୋଇ ପଡ଼ିଥିଲେ ଆଉ କହିଥିଲେ ଯେ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ, ପୁଣି ଯୀଶୁଙ୍କୁ ସେମାନେ ପରମେଶ୍ୱରଙ୍କ ପୁତ୍ର ବୋଲି ବିଶ୍ୱାସ କରନ୍ତି, ଆଉ ସୈତାନଗଣ ସେହି ସମାନ ବିଷୟକୁ ସୁଦ୍ଧା ବିଶ୍ୱାସ କରନ୍ତି। ତେଣୁ ମୁଁ ଚିନ୍ତା କଲି ମୋତେ ତାହାଠାରୁ ଅଧିକ କିଛି ଉତ୍ତମ ଧରଣ ବିଷୟକୁ ବିଶ୍ୱାସ କରିବାକୁ ହିଁ ଅଛି। ସୁତରାଂ ମୁଁ ଏହିପରି ଭାବରେ ବସି ପଡ଼ିଥିଲି। ମୁଁ ସେହି ଅଂଶକୁ ପାଠ କରିଥିଲି ଯେ ଅଂଶରେ ପିତର ଓ ଜହନ ସୁନ୍ଦର ନାମକ ଫାଟକ ଦେଇ ଗମନ କରିଥିଲେ, ପୁଣି ସେଠାରେ ଆପଣା ମାତୃ ଗର୍ଭରୁ ଜଣେ ଖଞ୍ଜ ବ୍ୟକ୍ତି ବସି ରହିଥିଲା, କହିଥିଲେ ସୁନା ଅବା ରୂପା ଆମ୍ମା ନିକଟରେ ନାହିଁ, ଅର୍ଥାତ୍ ଯାହା କିଛି ଆମ୍ମା ନିକଟରେ ଅଛି ନାହିଁ, ମୁଁ ଯେ ତାହାକୁ ପାଇନଥିଲି ଏହା ଜାଣିଥିଲି। ସୁତରାଂ ମୁଁ ସେହିପରି ଭାବରେ ଚେଷ୍ଟା କରୁଥିଲି, ଏହାକୁ କିପରି ଯେ କରିବି ତାହାକୁ ଖୋଜିବା ନିମନ୍ତେ ଚେଷ୍ଟା କରୁଥିଲି, କିପରି ଯେ ପ୍ରାର୍ଥନା କରାଯାଏ ତାହା ମୁଁ ଜାଣିନଥିଲି। ମୁଁ ମୋର ହସ୍ତଦ୍ୱୟକୁ ପ୍ରସ୍ତୁତ କରିଥିଲି, ଏହିପରି ଭାବରେ ତଳେ ରଖିଥିଲି। ଅବଶ୍ୟ ସେତେବେଳେ ଶୟତାନ ଦୃଶ୍ୟପଟକୁ ଚାଲି ଆସିଥିଲା, କହିଥିଲା ତୁମେ ଦେଖିଲ କି? ତୁମେ ଦୀର୍ଘ ଦିନ ଧରି ଅପେକ୍ଷା କଲ, ତୁମେ ସମ୍ପୂର୍ଣ୍ଣ ରୂପେ 20 ବୟସ୍କ ଅଟ, ପୁଣି ଏତେବେଳେ ଚେଷ୍ଟା କରିବା କୌଣସି ଆବଶ୍ୟକ ନାହିଁ, ତୁମେ କରିଥିଲ। ପୁଣି ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲି ଆଉ ମୁଁ କାନ୍ଦିବାରେ ଲାଗିଥିଲି। ତତ୍ପରେ ପ୍ରକୃତରେ ମୁଁ ଦୁଃଖରେ ଯେତେବେଳେ ଅଧୀର ହୋଇ ପଡିଥିଲି, ମୁଁ କହିଥିଲି ମୁଁ ଆରାପ କରିବାକୁ ଯାଉଅଛି, ଯଦିଓ ଆପଣ ମୋ ସହିତ କଥାବାର୍ତ୍ତା ନ କରନ୍ତି ତଥାପି ଯେକୌଣସି ପ୍ରକାର ହେଉ ନା କାହିଁକି ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରିବି। ତେଣୁ ମୁଁ କହିଥିଲି ମୁଁ ଆଦୌ ଉତ୍ତମ ନୁହେଁ, ମୁଁ ସ୍ୱୟଂ ଅତି ଲଜ୍ଜିତ ଅଟେ, ପରମେଶ୍ୱର ଆପଣ ଯେକୌଣସି ସ୍ଥାନରେ ମୋତେ ଶୁଣିବେ ବୋଲି ମୁଁ ଜାଣେ, ଆପଣ ମୋର ଶୁଣନ୍ତି କି? ମୁଁ ସ୍ୱୟଂ ଅତି ଲଜ୍ଜିତ ଅଟେ, ମୁଁ ଯେ ଆପଣଙ୍କୁ ଭୁଲି ଯାଇଅଛି ସେଥିପାଇଁ ଅତି ଲଜ୍ଜିତ ଅଟେ। ଠିକ ସେତିକି ବେଳେ ମୁଁ ପରକୁ ନାଇଥିଲି, ପୁଣି ଏକ ପ୍ରକାର ଅଜଣା ଅନୁଭୂତି ମୋ ଉପରେ ଦେଇ ପ୍ରଭାବିତ ହୋଇଥିଲା। ଏଠାରେ କୋଠରୀଟିର ମଧ୍ୟ ଦେଇ ଏକ ଜ୍ୟୋତି ଉଦୟମାନ ହୋଇଥିଲା, ପୁଣି ସେହିପରି ଭାବରେ କୃଷର ଛବିଟିଏ ଫୁଟାଇଥିଲା, ପୁଣି ରବଟିଏ ଯାହା ମୁଁ ନିଜ ଜୀବନରେ କଦାପି ଶୁଣିନଥିଲି କଥାବାର୍ତ୍ତା କରିଥିଲେ।
ମୁଁ ତାହାରି ଆଡ଼କୁ ଅନାଇ ରହିଥିଲି, ସବୁତକ କେବଳ ଶାନ୍ତ ନିରବ ଥିଲା। ମୁଁ ଭୟଭୀତ ହୋଇପଡିଥିଲି, ମୁଁ ହଲଚଲ କରି ପାରିନଥିଲି, ପିଆ ହୋଇପଡିଥିଲି, ତାହାରି ଆଡ଼କୁ ଅନାଇ ରହିଥିଲି, ପୁଣି ତାହା ଅଦୃଶ୍ୟ ହୋଇଯାଇଥିଲା। ମୁଁ କହିଥିଲି ମହାଶୟ ମୁଁ ତ ଆପଣଙ୍କର ଭାଷାକୁ ବୁଝେ ନାହିଁ, ମୁଁ କହିଥିଲି ଆପଣ ମୋର ଭାଷା ଯଦି ନ କହନ୍ତି କାରଣ ମୁଁ ଆପଣଙ୍କ ଭାଷାକୁ ବୁଝେ ନାହିଁ। ପୁଣି ଆପଣ ଯଦି ମୋତେ କ୍ଷମା କରିସାରିଅଛନ୍ତି, ମୁଁ ଜାଣେ ଯେ ସେଠାରେ ସେହି ପୁରୁଷ ନିକଟରେ ମୁଁ ଯେ ପରିଚିତ ହେବି ଏପରି ଧାରଣା କରେ, ତାହାର କୌଣସି ଏକ ସ୍ଥାନରେ ମୋର ସକଳ ପାପ ଯେ ସେହି ସ୍ଥାନରେ ରଖାଯିବ ଏପରି ମୁଁ ଧାରଣା କରିଥାଏ। ପୁଣି ଆପଣ ଯଦି ମୋତେ କ୍ଷମା କରିଦେବେ ତେବେ ଫେରି ଆସନ୍ତୁ, ପୁଣି ନିଜର ବ୍ୟକ୍ତିଗତ ଭାଷାରେ ମୋତେ ମୋ ସହିତ କଥା କହନ୍ତୁ, ମୁଁ ତଦ୍ୱାରା ବୁଝିବି। ଯଦିଓ ଆପଣ ମୋ ଭାଷାରେ କଥା କହି ନ ପାରନ୍ତି ତଥାପି ମୁଁ ବୁଝିବି। ମୁଁ କହିଥିଲି ଆପଣ ତାହା କେବଳ ଫେରି ଆସିବା ନିମନ୍ତେ ପୁନଃ ସୁଯୋଗ ଦିଅନ୍ତୁ। ଏଠାରେ ତାହା ପୁନଃ ଘଟିଥିଲା। ଓହୋ, ବିସ୍ମୟଜନକ! ଏହି ସ୍ଥାନରେ ମୁଁ ଯୋଗ ଶବ୍ଦଟିଏ ଲାଭ କରିଥିଲି। ଆମେନ୍! ଆଜ୍ଞା, ହଁ, ଏପରି ଅନୁଭୂତ ହୋଇଥିଲା ଯେପରି 40 ଟନ୍ ଓଜନ ବିଶିଷ୍ଟ ଭାରତୀୟ ମୋସ୍କନ୍ଧରୁ ଖସି ପଡିଥିଲା। ମୁଁ ସେହି ପ୍ରଶସ୍ତ ରାସ୍ତା ପରେ ଚାଲିବା ନିମନ୍ତେ ଆରମ୍ଭ କରିଥିଲି, ଏପରିକି ଭୂମିକୁ ସୁଦ୍ଧା ତାହା ସ୍ପର୍ଶ କରିପାରିନଥିଲା। ମା ପଚାରିଥିଲେ, ବିଲି, ତୁମେ କି ବିଚଳିତ ଅଟ? ମୁଁ କହିଥିଲି ମା ନୁହେଁ, କଣ ଯେ ଘଟିଥିଲା ତାହା ମୁଁ ନିଜେ ଜାଣେ ନାହିଁ। ସେଠାରେ ପାଖରେ ରେଲ ଧାରଣା ଥିଲା, ମୁଁ ସେ ରେଲ ଧାରଣା ଆଡ଼କୁ ଧାଇଁ ଯାଇଥିଲି, ପୁଣି ମୁଁ ପାରୁ ପର୍ଯ୍ୟନ୍ତ ଶୂନ୍ୟକୁ ଡେଇଁ ପଡିଥିଲି। ମୋର ଅନୁଭୂତି ଗୁଡାକୁ ମୁଁ କିପରି ଆୟତ୍ତ କରିପାରନ୍ତି ସେ ବିଷୟରେ କିଛି ହେଲେ ଜାଣିନଥିଲି। ଓ କିପରି ଭାବରେ ଯେ ଚିତ୍କାର କରିବା କଥା ତାହା ମୁଁ ଯଦି ଜାଣିଥାନ୍ତି, ମୁଁ ତ ଚିତ୍କାର କରୁଥିଲି ମାତ୍ର ମୋ ନିଜର ଉପାୟରେ ସେପରି କରୁଥିଲି। ଆପଣମାନେ ବୁଝିଲେ ତ ଏହା କିପରି ଏକ ବିଷୟ ଥିଲା? ମୁଁ ତ ସ୍ୱର୍ଗୀୟ ବିଶ୍ରାମ ସ୍ଥଳୀର ଏକ ସ୍ଥାନ ସହିତ ନିଜ ପ୍ରାଣକୁ ଲଙ୍ଗର ପକାଇଥିଲି, ଯାହା ଏହାକୁ ସମାଧାନ କରିଥିଲା, ତାହା ହିଁ ମୋର ନିଶ୍ଚୟ ବିଷୟ ଥିଲା। ସେଠାରେ ମୁଁ କିଛିଟା ବିଶେଷ ପ୍ରକାର ବିଷୟକୁ ଲାଭ କରିଥିଲି, କୌଣସି ପ୍ରକାରେ କାଳ୍ପନିକ କଥା ନୁହେଁ, କିଛି ଧାରଣା ମଧ୍ୟ ନୁହେଁ, ମଧ୍ୟ ସେହି ବ୍ୟକ୍ତିଙ୍କ ସହିତ ମୁଁ କଥାବାର୍ତ୍ତା କରିଥିଲି। ମୁଁ ସେହି ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିଥିଲି ଯିଏ ମୋତେ ମଦ୍ୟପାନ ନ କରିବାକୁ କିମ୍ବା ଧୂମ୍ରପାନ ନ କରିବାକୁ କିମ୍ବା ଯାହା ମୋତେ ବ୍ୟକ୍ତିଗତ ରୂପେ ଅଶୁଚି କରିଥାଏ ସେପରି ଧରଣର କାର୍ଯ୍ୟ ନ କରିବାକୁ, ଯୁବତୀମାନଙ୍କ ସହିତ କିମ୍ବା ସେପରି ମହିଳାମାନଙ୍କ ସହିତ ସମ୍ପର୍କ ନ ରଖିବାକୁ, ପୁଣି ମୁଁ ଯେତେବେଳେ ପ୍ରାପ୍ତ ବୟସ୍କ ହେବି ସେତେବେଳେ ମୋତେ ଏକ କାର୍ଯ୍ୟ କରିବାକୁ ଅଛି ସେ ବିଷୟରେ ମୋତେ କହିଥିଲେ। सहित संपर्क स्थापन करी मंडली सहित नुहे मुहित संपर्क स्थापन करी सहित संपर्क स्थापन करी आज्ञा हाँ मुझे जन सहित संपर्क रखी सही व्यक्ति परिवानीस कि किसी दिन पूर्व कहते प्रथम विश्वयुद्ध विरति पर भाई फंक से ठिया रही सैनिक थे कैप्टन महाशय आम मान बाहर को नहीं संपूर्ण देश टी जापानी सैन्य मान द्वारा दखल कर आसंता काली आम जा आम मान अधिकार कर हे आज आम मान मध्य स्थान उपस्थित अच्छा आसंता काली उपस्थित नए आसंता काली उपस्थित नए आम मान से स्थान को जाऊ आसंता काली सका सूर्योदय काल प्रवेश करने को जाऊले प्रत्येक जन निज निजर धर्म विश्वास भरोसा कर रही था ये लोकटी कही मात्र मोर तो कौन सी धर्म विश्वास ना ठिया अधिकारी पुरुष मत पचारे हे बालक तुम्हें निजर धर्म आड़ चली जाओ ता उत्तम अटे मोर कौन गोटे मंडली ना कहते तुमको गोटी सहित संपर्क स्थापन कर रही भल हे जेहेतु तुमको अतिशीघ्र जल को पाइबा दरकार अटे मुझे निश्चित अटे पुणी ठीक से मुहूर्त हठात कहते जड़े लोक जाऊ देखी पुणी से कैथोलिक थिले कहिथिले से सेटाकु जाइथिले पुनि धर्मजाजक जनकु से पचारथिले आपण कोनसे एक धर्मतय मते दीक्षा दे परंति कि पुनि से कहिथिले चाली आसंतु कहिथिले से भीतरकु चाल जाइथिले पुनि मते कैथोलिक मथरे दीक्षा देथिले पुनि सेही स्थान रे न्यू अल्बानी रो जॉन हावर्ड पुनि स्मरण परि तले प्रकृत राजकीय संप्रदाय रो कैथोलिक गण बसिथिले आपण माने जानंती विशिष्ट व्यक्ति थे आपने जानती हाथ हाथ आने का द्वारा केवल केवल छुराघात करुले पुणी चित्कार करुले पुणी काटुले आउ क्षत विक्षत करुले कही हार गुडाक फुंका हेबार लगी पुलिस मैंने परस्पर मुखामुखी होते जापानी सैन्य गण से सीधा सड़क भितर को आसवाक देखते करुले पुलिस विराट काय मिशिन गण गुडाक उभय पार्श्व फुटुला सामना सामनी हो हाताहाती युद्ध होता सीधा सड़ख रूपे भाव दीर्घ समय धरी सुस्थिर रही पुलिस कही प्रत्येक जन चित्कार करुले पुणी कांदीबार लगी निजर शब्द सुधा से सुनी पार ना मुला को देखी कही रक्त देखी मोर रक्त मुझे मोर बक्ष स्थल देखा मिलता से कही मोर रक्त चिन्ह मोर रक्त चिन्ह कही जानती प्रकृत जने पुणी कैथोलिक बंधु जनक केवल हट्टा परिहास छल कहूँ मात्र जने वास्तविक राजकीय वंशज कैथोलिक थिले कहते तुम्भे हे मारिया रक्षा कर एपरी कहल कि आज्ञा नुहे कहते मोर रक्त था मुझे कौन सी सहायक को आवश्यक कर नी मुझे मुख्य व्यक्ति सहित कथबार्ता करने को चाहे कहते जहा मोर रक्त मार्ग परिचित अटे आज्ञा हाँ ताही मार्ग अटे जेपरी पथ दे गति आम मान एक निश्चित स्थान को एक ध्रुव सत्य को लाभ करने को ही अच्छी सहायक मो पाखे आउ समय ना ମୁଁ ସହିତ କଥାବାର୍ତ୍ତା କରିବାକୁ ଚାହିଁଥିଲି। ଭାଇ ତାହା ଏପରି ଅଟେ, ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ନିକଟକୁ ଯେତେବେଳେ ଆସିଥାନ୍ତି ସେତେବେଳେ ଜଣେ ପ୍ରଚାରକଙ୍କ ବଚନକୁ ସେ ଆବଶ୍ୟକ କରିନଥାନ୍ତି, ଜଣେ ସହାୟକଙ୍କ ବଚନକୁ କିମ୍ବା କୌଣସି ଏକ ବିଶିଷ୍ଟ ବ୍ୟକ୍ତିଙ୍କ ବଚନକୁ ସେ ଆଦୌ ଆବଶ୍ୟକ କରିନଥାନ୍ତି। ଆପଣମାନେ ପ୍ରୋଟେଷ୍ଟାଣ୍ଟ କଣ ଆପଣମାନେ ଏହା ତାହା କିମ୍ବା ଅନ୍ୟ କୌଣସି ବିଷୟକୁ ଗ୍ରହଣ କରନ୍ତୁ ନାହିଁ, ସେହି ପରମଧନ୍ୟଙ୍କ ନିକଟକୁ ଯାଆନ୍ତୁ ଯେତେବେଳେ ପର୍ଯ୍ୟନ୍ତ ଆପଣ ନୂତନ ଜନ୍ମ ଦ୍ୱାରା ମଧ୍ୟରେ ଦୂଢ଼ୀଭୂତ ହୋଇ ପୁନଃ ନୂତନ ରୂପେ ଜୀବନଯାପନ କରୁଥିବା ଯୋଗୁଁ ଆଉ ପବିତ୍ର ଆତ୍ମାରେ ଭରପୁର ହୋଇଥିବା ଯୋଗୁଁ ସେପରି ହୋଇନାହାନ୍ତି। ଆଉ ବାଇବଲ ଆପଣମାନଙ୍କ ମଧ୍ୟରେ ନମ୍ରତାର ଓ ସ୍ନେହର ସହିତ ଆପଣମାନଙ୍କ ଜୀବନ ମଧ୍ୟରେ ଯେ ପ୍ରଭାବିତ ହୋଇଅଛି ଏହାକୁ ଦେଖିବେ, ଓହୋ ତେବେ ତାହା ହିଁ ଆପଣଙ୍କର ନିଶ୍ଚିତ ବିଷୟ ଅଟେ। ଆଜ୍ଞା ହଁ, ମୁଁ ସେହି ବଚନରୁ ପାଠ କଲି ଯାହା ମଧ୍ୟରେ ସେ ସ୍ୱୟଂରୁ ବଚନ ଅଟନ୍ତି। ଯେତେବେଳେ ଜର୍ମାନ ମଣ୍ଡଳୀ କହିଥାଏ ଯେ ଏହା ହିଁ ମାର୍ଗ ଅଟେ, ପୁଣି ମେଥଡିଷ୍ଟ ଆଉ ବ୍ୟାପ୍ଟିଷ୍ଟ ଆଉ କ୍ୟାଥୋଲିକ ମଣ୍ଡଳୀ ସୁଦ୍ଧା ସେପରି କହନ୍ତି, ମାତ୍ର ମୁଁ ବଚନରେ ପାଠ କଲି ଯେଉଁ ସ୍ଥାନରେ ସେପରି କହିଥିଲେ, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି ଆଉ ନରକର ସକଳ ଫାଟକ ଏହା ଉପରେ ପ୍ରବଳ ହୋଇପାରେ ନାହିଁ। ଯେତେବେଳେ ସମ୍ପୂର୍ଣ୍ଣ ଧ୍ୟାନ ସହିତ ଶୁଣନ୍ତୁ, ପୁଣି ପ୍ରୋଟେଷ୍ଟାଣ୍ଟ ଜଣକ କହନ୍ତି, ବର୍ତ୍ତମାନ କ୍ୟାଥୋଲିକ ଜଣକ କହନ୍ତି ଯେ ସେ ଅର୍ଥାତ୍ ଯୀଶୁଖ୍ରୀଷ୍ଟ ପିତରଙ୍କ ପରେ ଏହା ଅର୍ଥାତ୍ ମଣ୍ଡଳୀକୁ ନିର୍ମାଣ କରିଥିଲେ, ତୁମ୍ଭେ ପିତର ପୁଣି ଏହି ପଥର ଉପରେ ନୁହେଁ, ସେପରି କଦାପି ନୁହେଁ। ଏହା ଯଦି ସେପରି ହୋଇଥିଲା ତେବେ ଏହା ତ ସେହି ସମୟରେ ପଥଗୁଞ୍ଚା ଦେଇ ଦୂରେଇ ଯାଇଥିଲା। ସେମାନେ ଜଣେ ମନୁଷ୍ୟ ପରେ ଏହାକୁ ନିର୍ମାଣ କରିଥିଲେ, ସେ କଣ କରିଥିଲେ? ପ୍ରୋଟେଷ୍ଟାଣ୍ଟ କହିଥିଲେ ଯେ ଏହାକୁ ସ୍ୱୟଂ ଆପଣ ଆପଣ ନିର୍ମାଣ କରିଥିଲେ, ନୁହେଁ, ସେ ସେପରି କରିନଥିଲେ, ଏହାକୁ ନିଜ ଉପରେ କଦାପି ନିର୍ମାଣ କରିନଥିଲେ। ସେ କଣ କରିଥିଲେ, କଣ କହନ୍ତି? ମୁଁ ମନୁଷ୍ୟ ପୁତ୍ର ଯେ କିଏ, ଏ ବିଷୟ ଲୋକେ କଣ କହନ୍ତି? ପୁଣି କେତେକ କହିଲେ ଆପଣ ଏଲିଓ ପୁଣି ମୂଷା ଅଟନ୍ତି, ସେ ପଚାରିଥିଲେ ମାତ୍ର ମୁଁ କିଏ ବୋଲି ତୁମମାନେ କଣ କହିଥାଅ? ପିତର କହିଥିଲେ ଆପଣ ଜୀବିତ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି। ବଚନ ଗୁଡାକୁ ଅତି ଧ୍ୟାନର ସହିତ ଦେଖନ୍ତୁ, ହେ ଜୁନୁସଙ୍କ ପୁତ୍ର ସିମନ, ତୁମ୍ଭେ ଧନ୍ୟ, ରକ୍ତ ଓ ମାଂସ ତୁମ ନିକଟରେ ଏହାକୁ ପ୍ରକାଶ କରିନାହିଁ, ତୁମେ କୌଣସି ଜଣେ ଯାଜକଙ୍କ ଠାରୁ ଏହା ଶିକ୍ଷା କରିନଥିଲ, ତୁମେ କୌଣସି ଧର୍ମ ବିଦ୍ୟାଳୟରୁ ଏହାକୁ ଶିକ୍ଷା କରିନଥିଲ, ମାତ୍ର ମୋର ପିତା ଯିଏ ସ୍ୱର୍ଗରେ ଅଛନ୍ତି ସେ ତୁମ୍ଭ ନିକଟରେ ଏହାକୁ ପ୍ରକାଶିତ କରିଥିଲେ। ପୁଣି ଏହି ପଥର ଉପରେ ବଚନର ଆଧ୍ୟାତ୍ମିକ ପ୍ରକାଶନ ତାହା ହିଁ ଅଟେ, ମୁଁ ଆପଣା ମଣ୍ଡଳୀକୁ ତୋଳିବି ପୁଣି ନରକର ସକଳ ଫାଟକ ଏହା ଉପରେ ପ୍ରବଳ ହେବ ନାହିଁ। ମୁଁ ଚିନ୍ତା କଲି, ପ୍ରଭୁ ତାହା ହିଁ ଏହା ଅଟେ। ପ୍ରକାଶିତ ବାକ୍ୟର 20 ଅଧ୍ୟାୟରୁ କିମ୍ବା 22 ଅଧ୍ୟାୟରୁ ପାଠ କରିଥିଲି ଯେଉଁ ସ୍ଥାନରେ ସେ କହିଥିଲେ ଯେ କେହି, ଏହା ସିଦ୍ଧତାର ବିଷୟ ଅଟେ, ଯେ କେହି ବ୍ୟକ୍ତି ଏଥିରେ କିଛି ଯୋଗ କରେ ପୁଣି ଯଦି ଏଥିରୁ କିଛି କାଟି ପକାଏ ସେପରି ସତ୍ୟ ବଚନ ବୋଲି ଅସ୍ୱୀକାର କରେ, କିମ୍ବା କେହି ଯଦି ଅଧିକ କିଛି ଉତ୍ତମ ବଚନ କରି ଏହାକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବ ପୁଣି ଆଜିକାଲିର ନିମନ୍ତେ ଚାକଚକ୍ୟ ବଚନ ରୂପେ ପ୍ରସ୍ତୁତ କରିବ, ଏହି ଯଦି ଏଥିରେ କିଛି ଯୋଗ କରିବ କିମ୍ବା କାଟି ପକାଇବ ସେହି ଜଣକ ତୁଚ୍ଛୀକୃତ ହେବ, ତାର ଅଂଶ ଜୀବନ ପୁସ୍ତକରୁ ଲୋପ କରାଯିବ। କହିଥିଲି ହେ ପ୍ରଭୁ, ଆବଶ୍ୟକୀୟ ସବୁକିଛି ବଚନ ତାହା ହିଁ ଅଟେ, ଏହାକୁ ବିଶ୍ୱାସ କରିବା ହିଁ ଆବଶ୍ୟକ ଅଟେ। ପୁଣି ଏଥିରେ ଦୂରଦୂରସ୍ଥ ସେହି କୃଷଟି ସମ୍ବନ୍ଧିତ ଓ ଖ୍ରୀଷ୍ଟ ସେଥିପାଇଁ ଆସିଥିଲେ, ଏହା ସବୁଆଡୁ ଅତି ତ୍ରୁଟିହୀନ ଅଟେ। ଯେ ଯେଉଁ ସବୁ ବଚନ କଦାପି କହିଥିଲେ ସେହି ସବୁ ବିଶୁଦ୍ଧ ଅଟେ। ପୁସ୍ତକଟିକୁ ଏକ ହସ୍ତରେ ଧରନ୍ତୁ, ପୁଣି ଇତିହାସକୁ ଅନ୍ୟ ହସ୍ତରେ ଧରନ୍ତୁ, ପୁଣି ଏଗୁଡ଼ିକ ଉପଯୁକ୍ତ ଭାବରେ କେବଳ ପ୍ରକଟ କରିଥାନ୍ତି, କେବଳ ବିଶୁଦ୍ଧ ବଚନକୁ ପ୍ରକଟ କରିଥାନ୍ତି। ପୁଣି ମୁଁ କହିଥିଲି ତେବେ ହେ ପ୍ରଭୁ ମୋତେ ଗ୍ରହଣ କରନ୍ତୁ, ପୁଣି ମୁଁ ଯେତେବେଳେ ସେପରି କଲି ମୁଁ ଖ୍ରୀଷ୍ଟଙ୍କୁ ପବିତ୍ର ଆତ୍ମାଙ୍କୁ ନିଜ ହୃଦୟରେ ମୋର ଧ୍ରୁବ ସତ୍ୟ ରୂପେ ଗ୍ରହଣ କଲି, ଏହା ମୋର ଶ୍ରମ ନୁହେଁ। ଏକଦା ମୁଁ ପୀଡିତ ଥିଲି ଯେତେବେଳେ ମୋର ପତ୍ନୀକୁ ମୁଁ ହରାଇଥିଲି, ମୁଁ ମୋର ଶିଶୁ ସନ୍ତାନକୁ ହରାଇଥିଲି, ମୁଁ ନିଜର ପିତାଙ୍କୁ ହରାଇଥିଲି, ପୁଣି ମୁଁ ନିଜର ଭାଇକୁ ହରାଇଥିଲି, ଆଉ ମୁଁ ମୋର ନିଜର ଶାଳୀଙ୍କୁ ସୁଦ୍ଧା ହରାଇଥିଲି। ପୁଣି ବିଲି ଶୋଇ ରହିଥିଲା, ସେ ମୃତ୍ୟୁମୁଖୀ ଥିଲା, ପୁଣି ସେତେବେଳେ ମୁଁ ପ୍ରାୟ ଯେତନା ଶୂନ୍ୟ ହୋଇ ପଡ଼ିଥିଲି, ମୁଁ ରାସ୍ତାରେ କାନ୍ଦି କାନ୍ଦି ଯାଉଥିଲି, ସ୍ତ୍ରୀଙ୍କର କବର ପାଖକୁ ଯାଉଥିଲି, ପୁଣି ତାଙ୍କର ଆଉ ଶିଶୁ ସନ୍ତାନର, ପୁଣି ଶିଶୁ ସନ୍ତାନଟି ତାଙ୍କ ବାହୁଯୁଗଳ ମଧ୍ୟରେ ଥିଲା, ମୁଁ କବର ଆଡ଼କୁ ଯାଉଥିଲି, ମୁଁ ସେ ଆଡ଼କୁ ଆଗେଇ ଚାଲୁଥିଲି, ଲାର୍ସନ ମହାଶୟ ଏଠାକୁ ସେତେବେଳେ ଯିବା ଆସିବା କରୁଥିଲେ, ପୁଣି ଖେଳୁଥିଲେ, ଆପଣ ଚିହ୍ନନ୍ତି ଇଣ୍ଡିଆ ରାଜ୍ୟରେ ସେ ରାଜ୍ୟ ପ୍ରତିନିଧି ଥିଲେ, ରାସ୍ତାର ଅନ୍ୟ ଦିଗ ଆସୁଥିଲେ, ସେ ଠିଆ ହୋଇ ପଡ଼ିଥିଲେ, ପୁଣି ସେ ଦୌଡ଼ି ଆସିଥିଲେ ଆଉ ମୋତେ କୁଣ୍ଢାଇ ପକାଇଥିଲେ। ଏହା 37 ମସିହାର ବଢି ପରବର୍ତ୍ତୀ ଘଟଣା ଥିଲା। ମୁଁ ସେ କହିଥିଲେ ବିଲି ତୁମେ କେଉଁଆଡ଼େ ଯାଉଅଛ ସେ ଆଡ଼କୁ କି? ଆଉ ମୁଁ କହିଥିଲି ହଁ। ସେ କହିଥିଲେ ସେଠାକୁ ଯାଇ ତୁମେ କଣ କରିବାକୁ ମନସ୍ଥ କରୁଅଛ? ମୁଁ କହିଥିଲି ମୁଁ ସେଠାରେ ଏକ ପୁରାତନ କପ୍ତରର ନିର୍ଦ୍ଦେଶକୁ ଶୁଣିବି। ମୁଁ କହିଥିଲି ମୁଁ ସେଠାରେ ଶିଶୁ ସନ୍ତାନର ପୁଣି ପତ୍ନୀଙ୍କର କବଳ ନିକଟରେ ବସି ପଡ଼ିଥିଲି। ପୁଣି ଏକ ବୃଦ୍ଧ କପ୍ତା ସେଟାକୁ ଉଡ଼ି ଆସିଥିଲା ଆଉ ସେ ମୋ ସହିତ କଥାବାର୍ତ୍ତା କରିଥିଲା। ଓହୋ, ସେ କହିଥିଲେ ବିଲି ଏ କଣ? ମୁଁ କହିଥିଲି ହଁ, ଯେତେବେଳେ ପତ୍ର ଗୁଡାକ ଫଲନ୍ତି ସେତେବେଳେ ମୁଁ ସେମାନଙ୍କ ଧୀମା ସ୍ୱରକୁ କହୁଥିବାର ଶୁଣିଥାଏ। ଏହା ମୋ ପାଇଁ ସ୍ଥାନ ଶୁଣାଇଥାନ୍ତି। ଇସ୍ଲାମ ମହାଶୟ କହିଥିଲେ ଏହା କି ପ୍ରକାର ବାଦ୍ୟଯନ୍ତ୍ରକୁ ବଜାଇଥାଏ? ଆଉ ମୁଁ କହିଥିଲି ନଦୀ ପରପାରିରେ ଅଛି ଏକ ଦେଶ ଯାହା ଚିର ସୁନ୍ଦର ବୋଲି କହନ୍ତି ପ୍ରଜାଗଣ। କେବଳ ବିଶ୍ୱାସର ମାନ୍ୟତାରେ ଆମମାନେ ସେ କୂଳେ ପହଞ୍ଚିବା। ଜଣଙ୍କ ପରେ ଜଣେ ଆମମାନେ ଅଧିକାର ଲାଭ କରିଥାଉ। ସେଠାରେ ଚିରସ୍ଥାୟୀ ଦାତାଙ୍କ ସହ ବାସ କରିବା। ତେବେ ଏକଦା ସେମାନେ ତୁମ ପାଇଁ ପୁଣି ମୋ ପାଇଁ ସୁବର୍ଣ୍ଣ ଘଣ୍ଟା ଗୁଡାକୁ ବଜାଇ ଦେବେ। ସେ କହିଥିଲେ ବିଲି ମୁଁ ତୁମକୁ କିଛି ପଚାରିବାକୁ ଚାହେଁ। ସେ ପଚାରିଥିଲେ ଯେତେବେଳେ ଖ୍ରୀଷ୍ଟ ତୁମ ପାଇଁ କିପରି ଅର୍ଥ ହୋଇ ପରିଚିତ ହୁଅନ୍ତି, ଖ୍ରୀଷ୍ଟ ତୁମ ପାଇଁ କିପରି ଅର୍ଥ କରନ୍ତି? ମୁଁ କହିଥିଲି ସେ ମୋର ଜୀବନ ମୋର ସର୍ବେ ସର୍ବା ଅଟନ୍ତି ଇସ୍ଲାମ ମହାଶୟ। ମୁଁ ଯାହା କିଛି ପାଇଅଛି ସେହି ସବୁର ସର୍ବେ ସର୍ବା ସେହି ଅଟନ୍ତି। ସେ ମୋର ଅଟନ୍ତି, ମୋର ଚରମ ସିଦ୍ଧାନ୍ତ ଅଟନ୍ତି, ସେ ମୋର ସବୁ କିଛି ଅଟନ୍ତି ଯାହାଙ୍କୁ ମୁଁ ଦୃଢ଼ତାର ସହିତ ଧରି ରଖିପାରେ। କାହିଁକି କୌଣସି ବିଶେଷ ଦଳର ଘଟଣା ସେତେବେଳେ ଘଟିଥିଲା ଏହି ପଥ ଉପରେ ହୋଇଥିଲେ ସେତେବେଳେ କୌଣସି ଏକ ଛକ ସ୍ଥାନରେ ଠିଆ ହୋଇ ଥିବାର ପୁଣି ମରି ପଡ଼ିବା ଅବସ୍ଥାରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରଚାର କରୁଥିବା ବିଷୟ ମୁଁ ତୁମଠାରେ ଦେଖିଅଛି। ରାତିର ପ୍ରତ୍ୟେକ ପ୍ରହରରେ ରାସ୍ତାରେ ଚଲାବୁଲା କରୁଥିବାର ପୁଣି ପୀଡ଼ିତମାନଙ୍କ ନିକଟକୁ ପହଞ୍ଚୁଥିବାର ସୁଦ୍ଧା ମୁଁ ଦେଖିଅଛି। ପୁଣି ତୁମର ପତ୍ନୀଙ୍କୁ ଆଉ ତୁମ ଶିଶୁ ସନ୍ତାନଙ୍କୁ ସେ ନେଇଯାଇଥିଲେ, ତଥାପି ତୁମେ ତାଙ୍କର ସେବା କରିବ? ମୁଁ କହିଥିଲି ଯଦ୍ୟପି ସେ ମୋତେ ହତ କରନ୍ତି ତଥାପି ମୁଁ ତାଙ୍କୁ ଭରସା କରେ। କାହିଁକି ତରଙ୍ଗ ମଧ୍ୟରେ ମୋର ଲଙ୍ଗରଟି ମୋତେ ଦୃଢ଼ ରୂପେ ସୁସ୍ଥ ରଖନ୍ତି। ମୁଁ ଧ୍ରୁବ ସତ୍ୟଟିଏ ପାଇଛି। ମୁଁ ନିଜକୁ ତାଙ୍କ ବାକ୍ୟରେ ପରୀକ୍ଷା କରି ଦେଖିଥିଲି। ପୁଣି ତାଙ୍କର ବଚନ ମୋତେ ଦୃଢ଼ତାର ସହିତ ସୁସ୍ଥ କରୁଥିଲେ। ସେ ମୋର ଧ୍ରୁବ ସତ୍ୟ ଅଟନ୍ତି। ମୁଁ ବୁଝିଥିଲି ଯେ ଏହିସବୁ ଅନ୍ୟାନ୍ୟ ବିଷୟ ଗୁଡିକ ଲୋପ ପାଇଯାଇପାରନ୍ତି, ମାତ୍ର ଖ୍ରୀଷ୍ଟ କଦାପି ଲୋପ ପାଇପାରନ୍ତି ନାହିଁ। ଧ୍ରୁବ ସତ୍ୟ ରୂପେ କ୍ୟାଥୋଲିକ ମଣ୍ଡଳୀଟି ଜଣେ ପୋପଙ୍କୁ ଲାଭ କରିଅଛି, ପ୍ରୋଟେଷ୍ଟାଙ୍କ ସେମାନଙ୍କ ବିଷୟମାନଙ୍କୁ ଲାଭ କରିଛନ୍ତି, ପୁଣି ସେମାନଙ୍କର ରୀତିନୀତି ଗୁଡାକୁ, ପୁଣି ସେମାନଙ୍କ ସାଧାରଣ ତତ୍ତ୍ୱାବଧକ ମାନଙ୍କୁ ଲାଭ କରିଛନ୍ତି। ମାତ୍ର ମୁଁ ପାଓଲଙ୍କ ପରି ଅଟେ। ଆପଣ ପେନ୍ସିଲ ଧରିଥିଲେ କି କିଛି ବିଶେଷ ପ୍ରକାର ବିଷୟ ଲିଖିତ ହୋଇ ରହିଛି? ମିଳିତ 20-24 ପଦରେ ପାଓଲ ପରି କହିଥିଲେ ଯେ ଏଗୁଡିକ ମଧ୍ୟରୁ କୌଣସି ଗୋଟିଏ ମାତ୍ର ବିଷୟ ମୋତେ ବିଚଳିତ କରିପାରିନଥିଲା। ସେମାନେ ରୀତିନୀତି ଗୁଡାକୁ ଲାଭ କରିପାରନ୍ତି, ଆପଣମାନେ ଯାହା ଇଚ୍ଛା କରନ୍ତି ତାହା ଗ୍ରହଣ କରି ନେଇପାରନ୍ତି, ତଥାପି ସେହି ବିଷୟ ଗୁଡିକ ମୋତେ ଆଦୌ ବିଚଳିତ କରିପାରନ୍ତି ନାହିଁ। ଧୈର୍ଯ୍ୟ ବିଶ୍ରାମ ସ୍ଥଳ ସହିତ ମୁଁ ନିଜ ପ୍ରାଣକୁ ସୁରକ୍ଷିତ ରଖିଅଛି ଭୟଙ୍କର ସମୁଦ୍ର ଗହଳିରେ ଯାତ୍ରା କରିବା ପାଇଁ। ଆପଣମାନେ ଯେ କେଉଁ ସ୍ଥାନରେ ଅଛନ୍ତି ତାହା ମୁଁ ଜାଣେ ନାହିଁ, ଏଇ ଆଡ଼େ ଅବା ସେହି ଆଡ଼େ, ଆଉ କଦାପି ନୁହେଁ। ଝଡ଼ ବତାଶ ଭରା ଗଭୀର ଜଳରାଶିରେ ତୁଫାନ ଅତି ଭୟଙ୍କର ହୋଇପାରିଥାଏ, ସବୁକିଛି ସତ୍ୟାନାଶ ହୋଇଯାଇପାରେ, ତଥାପି ଯୀଶୁରେ ବାସ କରି ମୁଁ ସର୍ବଦା ସୁରକ୍ଷିତ ଅଟେ। ହଁ, ଏହିସବୁରୁ କୌଣସି ଗୋଟିଏ ମାତ୍ର ବିପତ୍ତି ମୋତେ ବିଚଳିତ କରେ ନାହିଁ, କାରଣ ମୁଁ ଏକ ଲଙ୍ଗରଙ୍କ ସହିତ ବନ୍ଧା ହୋଇ ରହିଅଛି। ଓ ଯେଉଁ ଦିନରେ ମୁଁ ତାଙ୍କୁ ସାକ୍ଷାତ କଲି ପାଉଲ କହିଲେ ସେହି ପଥ ମଧ୍ୟରେ ଦର୍ଶନ କଲି, ମୁଁ ଅନ୍ୟ ଏକ ସାଥୀଙ୍କ ଲଙ୍ଗରଙ୍କ ସହିତ ବନ୍ଧା ହୋଇ ସାରିଅଛି। ସେ ମୋତେ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଇଲେ, ସେ ମୋତେ ନୂତନ ରୂପେ ଆରମ୍ଭ କରି କାର୍ଯ୍ୟରେ ଲଗାଇଲେ। ଆପଣମାନେ ମନେ ପକାନ୍ତୁ ପାଉଲ ମଧ୍ୟ ଏକ ସଂସ୍ଥାର ସଦସ୍ୟ ହୋଇ ରହିଥିଲେ, ଦେଶର ସବୁଠାରୁ ବଡ଼ ସଂସ୍ଥାରେ, ମାତ୍ର ତାଙ୍କୁ ଏକ ଧ୍ରୁବ ସତ୍ୟଙ୍କ ସହିତ ବନ୍ଧା ହୋଇ ରହିବାକୁ ଥିଲା। ଶୁଣନ୍ତୁ, ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହେଁ। ମୋତେ ଉଦ୍ଧାର କରିବା ପାଇଁ ତାଙ୍କ ସହିତ କିଛି ଉଦ୍ଦେଶ୍ୟ ରହିଥିଲା, ଆପଣଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ତାଙ୍କ କୌଣସି ଉଦ୍ଦେଶ୍ୟ ଥିଲା, ପୁଣି ତାଙ୍କରି ଇଚ୍ଛା ଦ୍ୱାରା ମୁଁ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ। ଏହାକୁ କରିବା ନିମନ୍ତେ ବଦ୍ଧ ସଂକଳ୍ପ ଅଟେ, ଏଥିରେ ମିଳାଇବା ନିମନ୍ତେ ନୁହେଁ କିମ୍ବା ଏଥିରୁ କିଛି କାଟି ପକାଇବା ନିମନ୍ତେ ନୁହେଁ। ପ୍ରକାଶିତ ବାକ୍ୟ 22-19 ପଦରେ ଆପଣ ତାହାକୁ ଲେଖି ରଖିବା ପାଇଁ ଯଦି ଚାହୁଁଥାନ୍ତି ତେବେ ସେପରି କରିପାରନ୍ତି, ଉତ୍ତମ ବିଷୟ ଅଟେ। ଏହି ଯଦି ଏଥିରୁ କିଛି ବାଦ କରିଦିଏ, ମୁଁ ତ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ, ମୁଁ ମଣ୍ଡଳୀକୁ ପରିତ୍ୟାଗ କରିବାକୁ ସଂକଳ୍ପବଦ୍ଧ ଅଟେ। ପୁଣି ଆପଣମାନେ ଏହା ଜାଣନ୍ତି, ପୁଣି ପରମେଶ୍ୱରଙ୍କ ସାହାଯ୍ୟ ଅନୁସାରେ ଯେତେ ଦିନ ଧରି ମୁଁ ବଞ୍ଚେ ମୁଁ କେବଳ ସୁଷମାଚାର ସହିତ ବିଶ୍ୱସ୍ତ ହେବାକୁ ଦୃଢ଼ ସଂକଳ୍ପ ଅଟେ। ମନେ ରଖନ୍ତୁ, ଅନୁଗ୍ରହଟି ଏପରି ଅଟେ, ଯେତେବେଳେ କୋଟି କୋଟି ସଂଖ୍ୟକ ଲୋକେ ମୃତ୍ୟୁବରଣ କରୁଥିଲେ, ଯେତେବେଳେ କି ସେ ମୋତେ ରକ୍ଷା କରିଥିଲେ, ମୁଁ କିଏ ଥିଲି ଯାହାକୁ ସେ ଅବଶ୍ୟ ଉଦ୍ଧାର କରିଥିଲେ। ମୋତେ ଉଦ୍ଧାର ପ୍ରଦାନ କରିବାକୁ ତାଙ୍କ ମଧ୍ୟରେ ଏକ ମହତ୍ ଉଦ୍ଦେଶ୍ୟ ଥିଲା, ପୁଣି ସେହି ଉଦ୍ଦେଶ୍ୟକୁ ପାଳନ କରିବା ନିମନ୍ତେ ମୁଁ ବଦ୍ଧ ପରିକର ଅଟେ। ମୁଁ ତ ଭୃକ୍ଷେପ କରେ ନାହିଁ, ମୋର ହୋଇପାରେ ଏହା ମୋର ଶେଷାବସ୍ଥା ଅଟେ। ବର୍ତ୍ତମାନ ସମୟରୁ ଶେଷ ସମୟଟି ଅତି ନିକଟବର୍ତ୍ତୀ ହୋଇପାରେ, ତଥାପି ଏହା ଯାହା କିଛି ବିଷୟ ଅଟେ ନା କାହିଁକି, ତଥାପି ଦୃଢ଼ ସଂକଳ୍ପ ଅଟେ, ଏହାକୁ କଦାପି ପରିବର୍ତ୍ତନ କରି ନାହିଁ। ଈଶ୍ୱର ମହାଶୟ ମୋତେ କହିଥିଲେ, ସେଦିନ କହିଥିଲେ, ରାସ୍ତାରେ ଯାଉଥିବା ସମୟରେ ସେ ମୋତେ ପଚାରିଥିଲେ, ଦିଲ୍ଲୀ ଏହିସବୁ ସମସ୍ୟା ଗୁଡ଼ିକରେ ମଧ୍ୟ ଥାଇ ସୁଦ୍ଧା ତୁମେ ଆପଣା ବିଶ୍ୱାସକୁ ରକ୍ଷା କରିପାରିଥିଲ କି? ମୁଁ କହିଥିଲି, ଆଜ୍ଞା ନୁହେଁ, ଏହା ମୋତେ ଧରି ରଖିଥିଲେ। ଦେଖନ୍ତୁ, ବୁଝିଲେ ତ, ମୋର ଲଙ୍ଗର ସୁସ୍ଥିର ଥିଲେ ତାହିଁ ସତ୍ୟ କଥା ଅଟେ। ମୁଁ ଏହାକୁ କଦାପି ଧରି ରଖିନଥିଲି, ଏହା ମୋତେ ଧରି ରଖିଥିଲେ। ମୁଁ ଏହାକୁ ସମ୍ଭାଳି ରଖି ନପାରେ, ଏହାକୁ ସମ୍ଭାଳି ରଖିବା ନିମନ୍ତେ ମୋ ମଧ୍ୟ ସେପରି କୌଣସି ଉପାୟ ମଧ୍ୟ ନାହିଁ, ମାତ୍ର ଏହା ମୋତେ ସମ୍ଭାଳି ରଖିଥାନ୍ତି ତାହା ହିଁ ଏହା ହିଁ ଅଟେ। ମୋତେ ଉଦ୍ଧାର ପଥରେ ତାଙ୍କ ଏକ ଉଦ୍ଦେଶ୍ୟ ରହିଥିଲା। ଯେତେବେଳେ କୋଟି କୋଟି ଜନତା ପାପରେ ଆକ୍ରାନ୍ତ ହୋଇଯାଇଥିଲେ, ସେତେବେଳେ ସେ ମୋତେ ଉଦ୍ଧାର ପ୍ରଦାନ କରିଥିଲେ। ସେତେବେଳେ ମୁଁ ତାଙ୍କ କତିକି ଆସିଥିଲି, ପୁଣି ସେ ମୋତେ ଉଦ୍ଧାର ପ୍ରଦାନ କରିଥିଲେ। ଏପରି କରିବାର ତାଙ୍କର ଏକ ଉଦ୍ଦେଶ୍ୟ ଥିଲା। ଏହାର ଭୟରୁ ଦୂରୀକରଣ ନିମିତ୍ତ ଖ୍ରୀଷ୍ଟଙ୍କ ମୃତ୍ୟୁ ଏକ ଧ୍ରୁବ ସତ୍ୟର କାରଣ ଥିଲା। ଖ୍ରୀଷ୍ଟଙ୍କର ମୃତ୍ୟୁ ପ୍ରଶ୍ନର ସମାଧାନ କରିଥିଲା। ତାଙ୍କୁ ମୃତ୍ୟୁର ନାହୁଳଟି ଯେତେବେଳେ ଦଂଶନ କରିଥିଲା, ପୁଣି ସେହି ନାହୁଳକୁ ମଜବୁତ କରି ପକାଇଥିଲା। ଆପଣମାନେ ତ ଜାଣନ୍ତି, ମୁଁ ମାଛି କିଏ, ଏପରି ଏକ ପୋକ ଅଟେ ଯାହାର ଏକ ନାହୁଳ ଅଛି, ତାହା ଯଦି କଦାପି ସେହି ନାହୁଳକୁ ଅନ୍ତକ୍ଷେପଣ କରେ, ଅତି ମାରାତ୍ମକ ଭାବେ ଦଂଶନ କରେ, ତତ୍ପର ସେ ତାହାକୁ କାଢି ଆଣିଥାଏ, ସେତେବେଳେ ତହିଁରୁ ଏହା ବାହାରକୁ କାଢି ପକାଇଥାଏ। ମୃତ୍ୟୁ ପୂର୍ବରୁ ନାହୁଳଟିଏ ଲାଭ କରିଥିଲା, ଏହି ମୃତ୍ୟୁ ପ୍ରକୃତରେ ନାହୁଳଟିଏ ଲାଭ କରିଥିଲା। ପୁଣି ଏକଦା ଯେତେବେଳେ କାଲବରି ଆଡ଼କୁ ଯାଉଥିଲେ, ପୁଣି ସେହି ପଥର ଗୁଡ଼ିକ ଉପରେ ଝୁଣ୍ଟି ପଡୁଥିଲେ, ରକ୍ତର ଧାର ପଥର ଗୁଡ଼ିକ ଉପରେ ଧରି ପଡୁଥିଲା, କାଲବରି ଉପରେ ସେ ମଲିନତାକୁ ଯେତେବେଳେ ଧୌତ କରିଥିଲେ, ଗୋଲଗଥାକୁ ଯାଉଥିବା ସମୟରେ ସେପରି କରିଥିଲେ। ସେହି କୃଷର ପୃଷ୍ଠଭୂମିରେ ସେହି ଦୁର୍ବଳ କ୍ଷୀଣ ଶରୀରଟି ରକ୍ତାକ୍ତ ଅବସ୍ଥାରେ ଥାଇ ରକ୍ତ ଜର୍ଜରିତ ପଦାଙ୍କ ଚିହ୍ନ ଗୁଡ଼ିକୁ ଅଙ୍କିତ କରି ଯାଉଥିଲେ, ସେହି ସ୍ଥାନକୁ ଅଗ୍ରସର କରି ଯାଉଥିଲେ। ସେମାନେ ତାଙ୍କୁ କରୋନା ପ୍ରହାର କରୁଥିଲେ, ପୁଣି ଦୂରା ପାନ କରାଉଥିଲେ, ଯେତେବେଳେ ସେ ପାହାଡ଼ ଉପରକୁ ଚଢୁଥିଲେ, ତଥାପି ସେ ଏକ ନିଶ୍ଚିତ ବିଷୟକୁ ଲାଭ କରିଥିଲେ। ଯେଉଁ ସ୍ଥାନରେ ଅବସ୍ଥାନ ରହିଥିଲେ ତାହାକୁ ସେ ଜାଣିଥିଲେ, ଯେହେତୁ ଦାଉଦଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ବଚନ ଏପରି କହିଥିଲେ ଯେ ଆମ୍ଭେ ଆପଣଙ୍କର ପବିତ୍ର ଦଳକୁ ହେୟ ପାଇବାକୁ ଦେବା ନାହିଁ, କିମ୍ବା ତାହାର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବା ନାହିଁ। ସେ ବୁଝିଥିଲେ ଯେ 72 ଘଣ୍ଟା ମଧ୍ୟରେ ଶରୀର ପଚିବାକୁ ଲାଗିଥାଏ, ଏପରି କହିଥିଲେ, ତୁମମାନେ ଏହି ମନ୍ଦିରକୁ ବିନାଶ କରି ପକାଅ, ଆଉ 3 ଦିନ ମଧ୍ୟରେ ମୁଁ ତାହା ତୋଳିଦେବି। ସେ ଏକ ପ୍ରକାର ନିଶ୍ଚୟ ସୁଯୋଗକୁ ଧ୍ରୁବ ସତ୍ୟ ବଚନକୁ ଲାଭ କରିଥିଲେ। ଏଠାରେ ପରିହାସ କରି ଦଳଗୁଡ଼ିକ ସହିତ ସେ ପାହାଡ଼ ଉପରକୁ ଚଢୁଥିଲେ, ମଧ୍ୟମ ସେନାମାନଙ୍କ ଦ୍ୱାରା ହେବା ପକାଯାଉଥିଲେ, ଯେଉଁମାନଙ୍କ ଦ୍ୱାରା ଯେଉଁମାନେ ତାଙ୍କ ମୁଖକୁ କଣାରେ ଢାଙ୍କି ପକାଇଥିଲେ, ପୁଣି ତାଙ୍କ ମସ୍ତକ ଉପରେ ପ୍ରହାର କରିଥିଲେ, ଆଉ ପଚାରିଥିଲେ, ତୁମେ ଜଣେ ଭାବାଦୀ ଅଟ ପରା, କିଏ ତୁମକୁ ପ୍ରହାର କଲା ତା ଆମମାନଙ୍କୁ କୁହ। ସେତେବେଳେ ଲଜ୍ଜାରେ ପୁଣି ଅପମାନ ସହିତ ଭ୍ରସ୍ତ ଥାଇ ସେ ପାହାଡ଼ ଉପରକୁ ଚଢୁଥିଲେ, ତାଙ୍କ ବସ୍ତ୍ର ଗୁଡ଼ାକ ତାଙ୍କ ଶରୀରରୁ ଖୋଲି ନିଆଯାଇଥିଲା, ଲଜ୍ଜାରେ ସେ ଅପମାନିତ ହେଉଥିଲେ, ଉଲଙ୍ଗ ଅବସ୍ଥାରେ ଲୋକମାନଙ୍କ ସମ୍ମୁଖରେ ସେ କୃଷରେ ଝୁଲୁଥିଲେ। ଜଣେ ବ୍ୟକ୍ତି ଯିଏ କୌଣସି ଅପରାଧ କରିନଥିଲେ, ରୋମିଓ ସରକାରଙ୍କ ଭୟାନକ ଦଣ୍ଡରେ ଦଣ୍ଡିତ ହୋଇ ଅପମାନିତ ଅବସ୍ଥାରେ ମୃତ୍ୟୁବରଣ କରୁଥିଲେ। ଛୋଟ କାହାଣୀଟିଏ କଥିତ ହୋଇଅଛି। ଏପରି କୁହାଯାଏ ଯେ ଏକଦା ମଗ୍ଦଲିନୀ ମରିୟମ ଦୌଡ଼ି ଯାଇଥିଲେ, ଆଉ ପଚାରିଥିଲେ, ସେ କି ପ୍ରକାର ଦୋଷ କରିଅଛନ୍ତି? ତୁମମାନଙ୍କ ପୀଡ଼ିତମାନଙ୍କୁ ସେ ଆରୋଗ୍ୟତା ପ୍ରଦାନ କରିଥିଲେ, ତୁମମାନଙ୍କ ମୃତ୍ୟୁମାନଙ୍କୁ ଜୀବିତ କରିଥିଲେ, ଯେଉଁମାନେ ବନ୍ଦୀ ଅବସ୍ଥାରେ ଥିଲେ ସେମାନଙ୍କୁ ସେ ମୁକ୍ତିର ସନ୍ଧାନ ଦେଇଥିଲେ, ସେ କଣ ଅପରାଧ କରିଅଛନ୍ତି? ଆଉ ଜଣେ ଧର୍ମଯାଜକ ତାଙ୍କ ଗାଲରେ ଏକ ଶକ୍ତ ଚାପଡ଼ା ମାରିଥିଲେ, ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ମୁଖ ରକ୍ତ ବାହାରି ନଥିଲା ମାରିଥିଲେ। ପୁଣି ପଚାରିଥିଲେ, ତୁମ୍ଭେ ତାହାର କଥାକୁ ଶୁଣିବାକୁ ଚାହିଁବ ଅଥବା ମହାଯାଜକଙ୍କ କଥାକୁ ଶୁଣିବ? ସେହି ସଂସ୍ଥା ଜଗତଟି ଏହା ତ ଅନ୍ୟ ସବୁ ଅତି ଅଭିଶାପର ବିଷୟ ଅଟେ, ତାହା ଏହା ହିଁ ଅଟେ, ଏହା ସେପରି ହିଁ ଅଟେ। ପୁଣି ସେମାନେ ତାଙ୍କୁ ନେଇଯାଇଥିଲେ, ପୁଣି ଟଣା ହୋଇ ଘେରାଯିବା ଦ୍ୱାରା ସେତେବେଳେ ପାହାଡ଼ ଉପରକୁ ଚଢୁଥିଲେ। ଶୈତାନ ଏହାକୁ ସବୁବେଳେ ସନ୍ଦେହ କରି ଆସିଥିଲା। ସେ ଯାହା ଥିଲେ ବୋଲି ଜଣାଥିଲା, ତାହାକୁ ସନ୍ଦେହ କରିଥିଲା। କହିଥିଲା, ତୁମେ ପରମେଶ୍ୱରଙ୍କ ପୁତ୍ର ଯଦି ହୋଇଥାଅ, ଏହି ପଥର ଗୁଡାକୁ ରୁଟି କରି ପକାଅ। ତୁମେ ଯେ ଆଶ୍ଚର୍ଯ୍ୟକର୍ମ ମାନ କରିପାରିଥାଅ, ଏହାକୁ ଦାବି କରିଥାଅ। ତୁମେ ପରମେଶ୍ୱରଙ୍କ ପୁତ୍ର ଯଦି ହୋଇଥାଅ, ସେହି ପଥର ଗୁଡାକୁ ରୁଟି ହୋଇଯିବାକୁ ଆଦେଶ ଦିଅ। ଏହି ବୃଦ୍ଧ ଶୈତାନ ଆଜିକାଲି ମଧ୍ୟ ଜୀବିତ ଅଟେ, ତାହା ସତ୍ୟ କଥା ଅଟେ। ଯଦି ତୁମେ ଜଣେ ଅଲୌକିକ ଧରଣର ଆରୋଗ୍ୟକାରୀ ଅଟ, ଏଠାରେ ଅମୁକ ବ୍ୟକ୍ତି ବୃଦ୍ଧ ଯୌନ ସେଠାରେ ଗୋଟିଏ କୋଣରେ ବସିଅଛନ୍ତି, ସେ ଜଣେ ଖଞ୍ଜ ବ୍ୟକ୍ତି ଅଟନ୍ତି, ତାହା ମୁଁ ଜାଣେ। ତାଙ୍କୁ ସୁସ୍ଥ କରିଦିଅ। ଏହା ଯେ ସେହି ପୁରାତନ ଶୈତାନର କର୍ମ ଅଟେ, ତାହା ଆପଣମାନେ ଜାଣନ୍ତି ନାହିଁ କି? ଯୀଶୁ ଏପରି କହିଥିଲେ, ମୁଁ କେବଳ କରିଥାଏ। ଧ୍ୟାନ ଦିଅନ୍ତୁ, ସେ ବେତସେଦାର ପୋଖରୀ ଆଡ଼କୁ ଚାଲି ଯାଇଥିଲେ, ଯେଉଁ ସ୍ଥାନରେ ହଜାର ହଜାର ସଂଖ୍ୟକ ପୀଡିତ ବ୍ୟକ୍ତିଗଣ, ଖଞ୍ଜ, ଅନ୍ଧ, ପଙ୍ଗୁ, ପୁଣି ଅସହାୟ ବ୍ୟକ୍ତିଗଣ ପଡି ରହିଥିଲେ। ପୁଣି ସେ ସେପରି ଏକ ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ, ଯିଏକି ଚଲାବୁଲା କରିପାରୁନଥିଲା। ସେ ଅନ୍ୟ ଆଡ଼କୁ ଯାଇପାରିଥାନ୍ତେ, ହୋଇପାରେ ତାଙ୍କର ପକ୍ଷାଘାତ ବ୍ୟାଧି ଥିଲା। ତାହା ଯାହା କିଛି ବ୍ୟାଧି ଥିଲା ନା କାହିଁକି, ତାହା ତାଙ୍କୁ ସଂକ୍ରମିତ କରି ରଖିଥିଲା। ସେ ତହିଁରେ 38 ବର୍ଷ ଧରି ଗ୍ରସ୍ତ ଥିଲେ। ସେ କହିଥିଲେ, ମୁଁ ଯେତେବେଳେ ଜଳ ମଧ୍ୟକୁ ଓହ୍ଲାଇବାକୁ ଯାଇଥାଏ, ଅନ୍ୟ ଜଣେ ମୋ ଆଗରୁ ତହିଁରେ ଓହ୍ଲାଇ ପଡ଼ିଥାଏ। ସେ ପୁଣି ଚାଲିପାରିଥିଲେ, ସେଠାରେ ପଡି ରହିଥିବା ଅନ୍ୟ ସମସ୍ତଙ୍କ ପଛରେ ଛାଡ଼ି ଦେଇଥିଲେ। ପୁଣି ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିକଟକୁ ଯାଇଥିଲେ, ଆଉ ତାଙ୍କୁ ଆରୋଗ୍ୟତା ପ୍ରଦାନ କରିଥିଲେ। କାହିଁକି? ସେ କହିଥିଲେ, ସେ ଯେ ସେପରି ଅବସ୍ଥାରେ ଆକ୍ରାନ୍ତ ହୋଇ ରହିଥିଲେ, ତାହା ତାଙ୍କୁ ଜଣାଥିଲା। ସେମାନେ ତାଙ୍କୁ କହିଥିଲେ, ସେ ଯେ ତାଙ୍କୁ କେବେ ଭେଟିଥିଲେ, ସେ ବିଷୟରେ ତାଙ୍କୁ ପଚାରିଥିଲେ। ଯୌନ ପଞ୍ଚମ ଅଧ୍ୟାୟରେ ସେପରି ଲିଖିତ ଅଟେ। ସେ କହିଥିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ପୁତ୍ର ଆପଣଙ୍କର କିଛି କରିପାରନ୍ତି ନାହିଁ, ମାତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, କେବଳ ତାହା ହିଁ କରିଥାନ୍ତି। ତନ୍ମଧ୍ୟରେ ତାଙ୍କର ନିଶ୍ଚୟତା ବିଷୟ ରହିଥିଲା, ତାହା ଅଦ୍ୟାବଧି ନିଶ୍ଚିତ ବିଷୟ ସ୍ୱରୂପ ଅଟେ। ସେଦିନ ଫିନଲ୍ୟାଣ୍ଡରେ ଦେହ ହୋଇ ରହିଥିବା ଅବସରରେ ପୁଣି ସେହି ଶିଶୁ ବାଳକଟି ସେଠାରେ ଗାଈତ ଅବସ୍ଥାରେ ପଡି ରହିଥିଲା, ସେଠାରେ ମରି ପଡି ରହିଥିବା ଅବସ୍ଥାରେ ପଡି ରହିଥିଲା। ବାଳକଟି ପାଖକୁ ମୁଁ ଯାଇଥିଲି, ଅଧଘଣ୍ଟା ଧରି ମରି ପଡିଥିଲା, ଆପଣ ପୁସ୍ତକରେ ପାଠ କରିଛନ୍ତି। ମୁଁ ଆଗକୁ ପଡିଯିବା ଲାଗିଥିଲି, କେହି ଜଣେ ଆପଣ ହସ୍ତକୁ ମୋ ଉପରେ ଥୋଇଥିଲେ, ମୁଁ ବୁଲି ପଡିଥିଲି। ମୁଁ ଚିନ୍ତା କରିଥିଲି ତାହା କିପରି ଧରଣର ଅନୁଭୂତି ଥିଲା, ଆଉ ମୁଁ ପୁନର୍ବାର ଅନାଇଥିଲି। ମୁଁ ଚିନ୍ତା କରିଥିଲି କିଛି କ୍ଷଣ ନିମନ୍ତେ ଅପେକ୍ଷା କରେ, ସେଠାରେ ପବନରେ ଉଡୁଥିବା ବାଇବଲର ପୃଷ୍ଠା ଗୁଡାକର ଆଡ଼କୁ ଦେଖିଥିଲି। ପୁଣି ଏପରି ଘଟିଥିଲା ଯେ 9 ବର୍ଷ ବୟସ୍କ ଏକ ସାନ ବାଳକ ସେ ମୋଟର ଯାନର ଧକ୍କାରେ ମରିଯାଇଥିବାର ଦର୍ଶନ ତାହା ଥିଲା। ସେଠାରେ ଚିରହରି ପାହାଡ଼ର ଏକ ଲମ୍ବା ଧାଡ଼ି ପଥରରେ ଭରପୁର ଥିବା ବିସ୍ତୀର୍ଣ୍ଣ ପାହାଡ଼ମାଳା ଥିବାର ଦୃଶ୍ୟ ତାହା ଥିଲା। ମୋଟର ଯାନଟି ରାସ୍ତାର ଅନ୍ୟ ପାଖରେ ପଡି ରହିଥିବାର, ଭଙ୍ଗାରୁଜା ଅବସ୍ଥାରେ ପଡି ରହିଥିବାର ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେହି ବାଳକଟି ଛୋଟ ମୌଜା ଦୁଇଟି ପିନ୍ଧି ଥିବାର ଅବସ୍ଥାରେ ଥିଲା, ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ତାହା ଥିଲା, ଘୁଙ୍ଗରା କେଶ ଥିଲା, ପୁଣି ତାହାର ଚକ୍ଷୁ କଳା ପଡି ଯାଇଥିଲା, ଶରୀର ଅସ୍ଥି ଗୁଡାକ ଭାଙ୍ଗି ଯାଇଥିବା ଦୃଶ୍ୟ ତାହା ଥିଲା। ମୁଁ ଦେଖିଥିଲି, ମୁଁ ଚିନ୍ତା କରିଥିଲି, ହେ ପରମେଶ୍ୱର ଆଶ୍ଚର୍ଯ୍ୟଜନକ ତ। ମୁଁ କହିଥିଲି, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଧୀର ସ୍ଥିର ଭାବେ ଠିଆ ହୋଇ ରହିଥାନ୍ତୁ। ସହରର ନଗରପାଳ ସେଠାରେ ଉପସ୍ଥିତ ଥିଲେ। ମୁଁ କହିଥିଲି, ସେହି ବାଳକଟି ବର୍ତ୍ତମାନ ସମୟରୁ ଆରମ୍ଭ କରି ଠିକ 2 ମିନିଟ୍ ପରେ ଆପଣା ପାଦରେ ଭରାଦେ ଯଦି ଠିଆ ହୋଇ ନ ଯାଏ, ସେ ମୁଁ ଜଣେ ଖଣ୍ଡ ଭାବବାଦୀ ଅଟେ, ମୋତେ ତତ୍କ୍ଷଣାତ୍ ଜାହାଜରେ ବସାଇ ଫିନଲ୍ୟାଣ୍ଡରୁ ଛଡ଼ିଦେବେ ନିଶ୍ଚିତ ରୂପେ। ମାତ୍ର ତାହା ଯଦି ସେପରି ହୋଇଥାଏ, ତେବେ ଆପଣମାନେ ନିଜର ପ୍ରାଣକୁ ଖ୍ରୀଷ୍ଟରୁ ସମର୍ପଣ କରିବେ, ତାହା ସତ୍ୟ କଥା ଅଟେ। ସେମାନେ ନୀରବ ହୋଇ ଠିଆ ହୋଇ ରହିଥିଲେ। ମୁଁ କହିଥିଲି, ହେ ସ୍ୱର୍ଗବାସୀ ପିତା, ସମୁଦ୍ର ପରପାରି ଇଲାକାରେ 2 ବର୍ଷ ପୂର୍ବେ ଏହି ବାଳକଟି ଯେ ଏହି ସ୍ଥାନରେ ପଡି ରହିଥିବ, ଏପରି ଏକ ବଚନ ଆପଣ କହିଥିଲେ। ସେଠାରେ ଭାଇ ମୋର, ପୁଣି ଭାଇ ଲିଣ୍ଡସେ, ଆଉ ସେମାନଙ୍କ ମଧ୍ୟରୁ ଅନେକ ପିଆଳକୁ ଦେଖୁଥିଲେ। ପୁଣି ପ୍ରତ୍ୟେକ ସ୍ଥାନରେ ସେମାନେ ବାଇବଲ ମଧ୍ୟରେ ସେ ଘଟଣାକୁ ଲେଖି ରଖିଥିଲେ, ଆଉ ହଜାର ହଜାର ସଂଖ୍ୟକ ବାଇବଲ ସମସ୍ତ ରାଷ୍ଟ୍ର ମଧ୍ୟରେ ଏ ବିଷୟ ଟିପ୍ପଣୀ ଥାଇ ଦେଖିବାକୁ ମିଳିଥିଲା। ଏହା କଣ ଥିଲା? ଏହା ନିଶ୍ଚୟସୂଚକ ବିଷୟ ଥିଲା। ଏହି ପ୍ରକାର ଘଟଣା ଯେ ଘଟିବ ତାହା ପିତା ଦେଖାଇଥିଲେ। ସେଠାରେ ଠିଆ ହୋଇଥିବା ଅବସ୍ଥାରେ ଭୟର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ଧ୍ରୁବସତ୍ର ବିଷୟ ନିଶ୍ଚୟ ସେ ଜୀବିତ କରିବେ। ଠିକ ସେହି ଦେଶ ଫିନଲ୍ୟାଣ୍ଡରେ ଯେଉଁ ସ୍ଥାନରୁ ହଜାର ହଜାର ସଂଖ୍ୟକ ଲୋକେ ନିକଟକୁ ଆସୁଅଛନ୍ତି, ଏପରିକି କେତେକଙ୍କୁ ବାହାରକୁ କାଢି ଆଣିବାକୁ ହିଁ ଅଛି, ପୁଣି ସେମାନଙ୍କୁ ପ୍ରବେଶ କରିବାକୁ ଦେବାକୁ ଅଛି, ସେମାନଙ୍କୁ ସ୍ଥାନ ଦେବାକୁ ଅଛି, ସେମାନଙ୍କୁ ବାହାରକୁ କାଢି ଦେଇ ଅନ୍ୟମାନଙ୍କ ଭିତରକୁ ସ୍ଥାନ ଦେବାକୁ ଅଛି। ସେଠାରେ ସେମାନଙ୍କ ଗହଣରେ ସେ ଠିଆ ହୋଇଥିଲେ। ସେ ସମସ୍ତେ ମୋତେ ସ୍ନେହ କରୁଥିବା ଲୋକ ଗୁଡାକ ଥିଲେ, ପୁଣି ଆରୋଗ୍ୟ ତାର କାର୍ଯ୍ୟ ହୋଇଥିବାର ସେମାନେ ଦେଖିଥିଲେ ମାତ୍ର ଏଠାରେ ବାଳକଟି ମରି ପଡ଼ିଯାଇଥିଲା ନିଶ୍ଚିତତା ବିଷୟଟି କିପରି ଧରଣ ଥିଲା ସେହି ଦର୍ଶନଟି ପିତା ମୋତେ ଯାହା କିଛି କରିବାକୁ ଆଜ୍ଞା ଦିଅନ୍ତି ମୁଁ ତାହା କରିଥାଏ ଯେ ମୋତେ ବିଶ୍ୱାସ କରେ ମୁଁ ଯେଉଁ ସବୁ କର୍ମ କରିଥାଏ ସେ ମଧ୍ୟ ସେଗୁଡ଼ାକ କରିବ ଆପଣମାନଙ୍କର ଧ୍ରୁବସତ୍ୟ ବିଷୟଟି ସେପରି ହିଁ ଅଟେ ମୁଁ କହିଥିଲି ହେ ମୃତ୍ୟୁ ତୁ ତାକୁ ଆଉ ଅଧିକ ସମୟ ପର୍ଯ୍ୟନ୍ତ ବାନ୍ଧି ରଖି ନ ପାରୁ ପରମେଶ୍ୱର କହିସାରିଅଛନ୍ତି ଫେରି ଆସନ୍ତି ପୁଣି ତାହାକୁ ଜୀବିତ କରି ଉଠାନ୍ତି ପୁଣି ସେହି ସାନ ବାଳକଟି ଜୀବିତ ହୋଇ ଉଠିଥିଲା ଆଉ ସେହି ବ୍ୟବସ୍ଥାରେ ଥାଇ ଚାରିଆଡ଼କୁ ଅନାଇଥିଲା ଲୋକମାନେ ସ୍ତମ୍ଭୀଭୂତ ହୋଇ ଅଚେତ ହେବା ପରି ହୋଇଥିଲେ ପୁଣି ସେପରି ଅବସ୍ଥାରେ ଗ୍ରସ୍ତ ହୋଇଥିଲେ ତାହା ସେହି ସ୍ଥାନ ଘଟଣା ଅଟେ ସେହି ସ୍ଥାନରେ ଠିକ ସେତେବେଳେ ଲିଖିତ ହୋଇଥିଲା ପୁଣି ନଗରପାଳ ମହାଶୟ ସେଥିରେ ହସ୍ତାକ୍ଷର କରିଥିଲେ ଜଣେ ସର୍ବସାଧାରଣ ଦଲିଲ ପରୀକ୍ଷକ ତାହାକୁ ଲେଖିଥିଲେ ତାହା ସତ୍ୟ କଥା ଅଟେ ଏହା କି ପ୍ରକାର ଧରଣର ବିଷୟ ଅଟେ ଏକ ଧ୍ରୁବ ସତ୍ୟ ବିଷୟ ଅଟେ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ସେହି ପରମେଶ୍ୱର ଯିଏକି ସେଦିନ ନାଇନା ନଗରସ୍ଥ ସେହି ନାରୀର ପୁତ୍ରଙ୍କ କୋକଇକୁ ଲୋକ ବୋହି ନେଇଯାଉଥିବା ସମୟରେ ତାହାକୁ ଅଟକାଇଥିଲେ ସେ ସେହି ସମାନ ପରମେଶ୍ୱର ଯଦି ହୋଇନଥାନ୍ତି ସେହି ଦିନମାନଙ୍କରେ ସେହି ଜଣେ ବ୍ୟକ୍ତି ଯଦି ମୃତ୍ୟୁବରଣ କରୁଥିଲା ସେମାନେ ଯଥାଶୀଘ୍ର ମୋର ଶରୀରକୁ କବରସ୍ଥ କରି ପକାଉଥିଲେ ସେମାନେ ତାହାକୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରଖୁନଥିଲେ ସେମାନେ ତାହାକୁ କବର ମଧ୍ୟରେ ତୁରନ୍ତ ରଖିଦେଉଥିଲେ ସେଠାରେ ସେହି ସମାନ ଯୀଶୁଖ୍ରୀଷ୍ଟ ଉପସ୍ଥିତ ଥିଲେ ଯିଏ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ଆଜ୍ଞା ହଁ ମେକ୍ସିକୋର ସେହି ଘଟଣାକୁ ମନେ ପକାନ୍ତୁ ଯେତେବେଳେ ସେହି ଛୋଟ ଶିଶୁଟି ଆପଣମାନଙ୍କ ମଧ୍ୟରୁ କେତେକ ଏଠାରେ ରହିଛନ୍ତି ଏଠାରେ ବସିଅଛନ୍ତି ପୁଣି ସେହି ଶିଶୁଟି ଚିକିତ୍ସକ ମହାଶୟ ବିବରଣୀଟିଏ ଲେଖିଥିଲେ ତାହା ଖ୍ରୀଷ୍ଟିଆନ ବ୍ୟବସାୟୀ ବ୍ୟକ୍ତିଗଣଙ୍କ ବିବରଣୀରେ ଲେଖା ହୋଇ ରହିଅଛି ସେହି ଶିଶୁଟି ସେଦିନର ପ୍ରାତଃକାଳରେ ମରିଯାଇଥିଲା ସକାଳ ପ୍ରାୟ ନଅ ଘଣ୍ଟା ସମୟରେ ମରିଯାଇଥିଲା ପୁଣି ସେଦିନର ରାତ୍ରି ଦଶଟା ସମୟର ଏହା ଘଟଣା ଥିଲା ସେହି ସାଧାରଣ ଧରଣର ମହିଳାଟି ସାନ୍ତ୍ୱନା ଲାଭ କରିବାକୁ ଆଦୌ ଚାହୁଁନଥିଲେ ବିଲି ସେଠାରେ ଠିଆ ହୋଇ ରହିଥିଲା ମୋର ପୁଅ ବିଲି ତାକୁ ପଛରେ ରଖିବା ପାଇଁ ଖୁବ୍ ଚେଷ୍ଟା କରୁଥିଲା ପୁଣି ସେ ମରିଯାଇଥିଲା ଆଚ୍ଛା ତେବେ ସେମାନେ ସେଠାରେ ସେମାନଙ୍କର ଦୁଇ ସୁରକ୍ଷାଗଣ ଯେ ଉପସ୍ଥିତ ଥିଲେ ଏପରି ମୁଁ ଅନୁମାନ କରିଥାଏ ପୁଣି ସେ ସେମାନଙ୍କୁ ଛାଡ଼ି ଆଗକୁ ବଢି ଆସିଥିଲା ଏହାର ଠିକ ପୂର୍ବ ରାତ୍ରିରେ ସେହି ଅନ୍ଧ ବ୍ୟକ୍ତିଟି ଦୃଷ୍ଟିଶକ୍ତି ଲାଭ କରିଥିଲା ଆଉ ସେ ତାହା ଜାଣିଥିଲେ ସେ ଜଣେ କ୍ୟାଥୋଲିକ ମତାବଲମ୍ବୀ ନାରୀ ଥିଲେ କିନ୍ତୁ ପରିଶେଷରେ ମୁଁ କହିଥିଲି ଭାଇ ମୋର ଯାଆନ୍ତୁ ପୁଣି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେହେତୁ ସେହି ଶିଶୁଟି ବର୍ଷା ହେଉଥିଲା ମୂଷଳ ଧାରାରେ ବର୍ଷା ବର୍ଷୁଥିଲା ପୁଣି ସେଦିନର ପ୍ରାତଃକାଳରୁ ସେମାନେ ସେଠାରେ ଠିଆ ହୋଇ ରହିଥିଲେ ବାହାରେ ସେହି ବୃତ୍ତାକାର ପରିଧି ମଧ୍ୟରେ ବସି ରହିଥିଲେ ପୁଣି ମୁଁ କହିଥିଲି ସେହି ସ୍ଥାନରେ ପହଞ୍ଚିବା ନିମନ୍ତେ ମୋତେ ରସିର ବାଡ଼ା ମନ୍ଦିର ପଛ ପାଖ ଦେଇ ଯିବାକୁ ଦିଅନ୍ତୁ ତିନି ରାତି ଧରି ସେହି ସ୍ଥାନରେ ଥିଲି ମୁଁ ସେଠାରେ ଠିଆ ହୋଇ ପଡ଼ିଥିଲି ପୁଣି ମୁଁ କହିଥିଲି ମୁଁ ଯେତେବେଳେ କହୁଥିଲି ପ୍ରଚାର କରୁଥିଲି ପୁଣି ଦେଖିଥିଲି ମୁଁ ଜଣେ ସାନ ପୁଅକୁ ଠିଆ ହୋଇଥିବାର ମୋ ସମ୍ମୁଖରେ ଦେଖିଥିଲି ମୁଁ ଜଣେ ସାନ ପୁଅକୁ ମୋ ସମ୍ମୁଖରେ ଠିଆ ହୋଇଥିବା ଦେଖିଥିଲି ଜଣେ ଶିଶୁ ମେକ୍ସିକାନ ବାଳକକୁ ସେଠାରେ ମୋ ସମ୍ମୁଖରେ ଠିଆ ହୋଇଥିବାର ଦେଖିଥିଲି ଦାନ୍ତ ନଥିଲା କେବଳ ବସି ରହିଥିଲା ମୋତେ ଦେଖି ହସୁଥିଲା ସେ ସେଠାରେ ମୋ ସମ୍ମୁଖରେ ରହିଥିଲା ମୁଁ କହିଥିଲି କିଛି କ୍ଷମା ନିମନ୍ତେ ଅପେକ୍ଷା କରନ୍ତୁ ଭାଇ ମୋର ତାହାକୁ ଏଠାକୁ ନେଇ ଆସନ୍ତୁ ଓହୋ ନିଶ୍ଚୟତାର ବିଷୟ ସୁରକ୍ଷକ ଜଣକ ପଥ ପରିଷ୍କାର କରିଥିଲେ ସେ ସେଠାକୁ ଆସିଥିଲେ ସେ ବସି ପଡ଼ିଥିଲେ ପୁଣି ପାଦ୍ରୀ ବୋଲି କହିଥିଲେ ମୁଁ କହିଥିଲି ଠିଆ ହୁଅ ଆଉ ଭାଇ ସ୍ପିନୋଜ କହିଥିଲେ ଠିଆ ହୁଅ ଆଉ ସେ ତାଙ୍କୁ ସ୍ପେନିଶ ଭାଷାରେ କହିଥିଲେ ସେ ସେଠାରେ ଠିଆ ହୋଇ ପଡ଼ିଥିଲେ କହିଥିଲି ସ୍ୱର୍ଗବାସୀ ପିତା ମୁଁ ଏହି ବର୍ଷରେ ଏଠାରେ ଠିଆ ହୋଇଅଛି ଜଣେ ରୂପବତୀ ମହିଳା ପ୍ରାୟ 23 ବର୍ଷ ବୟସ୍କ ମହିଳା ସେ ଥିଲେ ପ୍ରାୟତଃ ସେପରି ବୟସ୍କ ଥିଲେ ତାଙ୍କର କେଶଗୁଚ୍ଛ ତଳକୁ ଝୁଲୁଥିଲା ତାଙ୍କର ମୁଖମଣ୍ଡଳ ସେହି ବ୍ୟବସ୍ଥାରେ ଉର୍ଦ୍ଧକୁ ଚାହିଁ ରହିଥିଲା ତାଙ୍କ ଆଖିର ଚାହାଣି ଆଶାର ଚାହାଣି ଥିଲା ସେ ଦେଖିଥିଲେ ଯେ ସେହି ଅପର ବ୍ୟକ୍ତିଟି 40 ବର୍ଷ ଧରି ସମ୍ପୂର୍ଣ୍ଣ ଅନ୍ଧ ରୂପେ ରହିଥିଲେ ତାଙ୍କ ଚକ୍ଷୁଦେହ ମଞ୍ଚ ଉପରେ ଥିବା ଅବସ୍ଥାରେ ଖୋଲି ଯାଇଥିଲା ସେ ଭରସା କରି ଜାଣିଥିଲେ ଯେ ପରମେଶ୍ୱର ଦୃଷ୍ଟିଶକ୍ତି ବିହୀନ ଚକ୍ଷୁଦୟକୁ ଯଦି ଖୋଲି ଦେଇପାରନ୍ତି ତେବେ ସେ ତାଙ୍କ ଶିଶୁ ସନ୍ତାନକୁ ସୁଦ୍ଧା ଆରୋଗ୍ୟ କରିଦେଇପାରନ୍ତି ସେଠାରେ ସେ ଶୋଇ ରହିଥିଲା ଶିଶୁ ଶରୀରଟିଏ କମ୍ବଳ ମଧ୍ୟରେ ଗୁଡ଼ା ହୋଇ ରହିଥିଲା କେବଳ ଜୁଳୁଶୁଳୁ ହୋଇ ଭିଜି ଯାଇଥିଲା ସେ ସମ୍ପୂର୍ଣ୍ଣ ପ୍ରାତଃକାଳରୁ ସେପରି ଠିଆ ହୋଇ ରହିଥିଲେ ପୁଣି ସେଦିନର ଅପରାହ୍ନ ସମୟଟିକୁ ସୁଦ୍ଧା ସେପରି ଭାବରେ କଟାଇ ଦେଇଥିଲେ ସେତେବେଳେ ତାହା ରାତ୍ରିର 11ଟା ସମୟ ପ୍ରାୟତଃ 10ଟା ସମୟ କିମ୍ବା ସେପରି ସମୟ ଥିଲା। ବାହାରେ ଶିଶୁଟିକୁ କୋଳେଇ ଧରିଥିଲେ। ଆପଣମାନେ ଖ୍ରୀଷ୍ଟିଆନ ବ୍ୟବସାୟୀମାନଙ୍କ ପତ୍ରିକାରେ ପ୍ରକାଶିତ ହୋଇଥିବା ସେହି ପ୍ରବନ୍ଧକୁ ପାଠ କରିଛନ୍ତି। ସେଠାରେ ଶିଶୁଟିକୁ ସେପରି ଅବସ୍ଥାରେ ଧରିଥିଲେ। ମୁଁ କହିଥିଲି ସ୍ୱର୍ଗବାସୀ ପିତା, ଏହାର ଅର୍ଥ ଯେ କ'ଣ ତାହା ମୁଁ ଜାଣେ ନାହିଁ। ମୁଁ ଆପଣଙ୍କ ଜଣେ ସେବକ ମାତ୍ର ହିଁ ଅଟେ। ତଥାପି ସେହି ଶିଶୁଟି ସେଠାରେ ଏହା ରହିଥିବାର ମୁଁ ଦର୍ଶନ କରିଥିଲି ଯେ ଜୀବିତ ହୋଇଯାଇଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣ ହସ୍ତଦୟକୁ ତା ଉପରେ ରଖିଥିଲେ। ଏପରି ଶବ୍ଦ ହୋଇଥିଲା ଯେ କାନ୍ଦିବାରେ ଲାଗିଥିଲା। ମା ଶିଶୁଟିକୁ କୁଣ୍ଢାଇ ପକାଇଥିଲେ, ଚିତ୍କାର କରି ଲାଗିଥିଲେ। ପୁଣି ଜନସମୂହ ମଧ୍ୟ ଚିତ୍କାର କରି ଲାଗିଥିଲେ, ବାହାରୁ ଚିତ୍କାର କରିଥିଲେ। ଆଉ ମହିଳା ଜଣକ ଯେତା ଶୂନ୍ୟ ହେବାରେ କିମ୍ବା ସେପରି ଧରଣ ଅବସ୍ଥାକୁ ଆସିବାରେ ଦେଖିବାକୁ ମିଳିଥିଲେ। ମୁଁ କହିଥିଲି ସେପରି ଧରଣ କୌଣସି ଚିତ୍କାର ତୁମ୍ଭେ ଆଉ କର ନାହିଁ। ଶିଶୁଟିର ସହିତ ଜଣେ ସମ୍ବାଦ ବହନକାରୀଙ୍କୁ ପଠାଇଥିଲି। ସେ ମାତାଙ୍କ ସହିତ ଶିଶୁଟିକୁ ପଠାଇଥିଲି ଜଣେ ଚିକିତ୍ସକଙ୍କ ନିକଟକୁ ଯିବା ପାଇଁ। ତାଙ୍କର ଦସ୍ତଖତ ସହିତ ଏକ ବିବରଣୀ ମାଗି ଆଣିବା ନିମନ୍ତେ ତାଙ୍କୁ ପଠାଇଥିଲି। ସେ ସେହି ଶିଶୁଟିକୁ ପ୍ରକୃତରେ ମରି ଯାଇଥିଲା ଏପରି ଟିପ୍ପଣୀ ଦେବା ପାଇଁ। ସେହି ଘଟଣାର ପୂର୍ବ ଦିନର ପ୍ରାତଃକାଳରେ ନିମୋନିଆ ବ୍ୟାଧିରେ ଶିଶୁଟି ମରିଯାଇଥିଲା, କିମ୍ବା ସେଦିନ ପ୍ରାତଃକାଳରେ 9ଟା ସମୟରେ ସେ ମରିଯାଇଥିଲା। ପୁଣି ଚିକିତ୍ସକଙ୍କ ଦସ୍ତଖତ ଥାଇ ଏକ ବିବରଣୀକୁ ଆମମାନେ ହସ୍ତଗତ କରିଥିଲୁ। ସେଦିନ ପ୍ରାତଃକାଳରେ ଚିକିତ୍ସକଙ୍କ କାର୍ଯ୍ୟାଳୟରେ ସେହି ଶିଶୁଟି ମୃତ ବୋଲି ଘୋଷିତ ହୋଇଥିଲା। ପୁଣି ପୁରା ଦିନଟି ମା ତାକୁ ଗୁଡ଼ାଇ ଧରିଥିଲେ। ଏହା କ'ଣ ଥିଲା? ଏହା ଧ୍ରୁବ ସତ୍ୟର ବିଷୟ ଥିଲା। ତାହା କ'ଣ ଥିଲା? ତାହା ବିଶ୍ୱାସ ଥିଲା ଯେ ପରମେଶ୍ୱର ସେହି ଅନ୍ଧ ହୋଇପଡ଼ିଥିବା ଦକ୍ଷିଦୟକୁ ଯଦି ଖୋଲିଦେଇ ପାରିଥିଲେ, କାହିଁକି ପରମେଶ୍ୱର ମୃତକୁ ସୁଦ୍ଧା ଜୀବିତ କରିଦେଇ ପାରନ୍ତି? ଯଦି ସେ କାଲି ଆଜି ଚିରଦିନ ସମାନ ଅଟନ୍ତି। ମୁଁ ତ ସ୍ୱୟଂରୁ ନିଶ୍ଚିତ ନଥିଲି, ଦେଖିଥିବା ପୂର୍ବେ ମୁଁ କଦାପି ବୁଝିନଥିଲି। ପୁଣି ସେ ଶିଶୁକୁ ଯେତେବେଳେ ଦେଖିଥିଲି ତାହା ଏକ ନିଶ୍ଚୟ ସୂଚକ ବିଷୟ ଥିଲା। ନିଶ୍ଚିତ ରୂପେ ସତ୍ୟ କଥା ଅଟେ। ତାହା ତଦ୍ରୁପ ଥିଲା। ମୃତ୍ୟୁକୁ ତାହାର ପ୍ରତାପ ସମର୍ପଣ କରିବାକୁ ହିଁ ପଡ଼ିଥିଲା। ଏଠାକୁ ପରମେଶ୍ୱର ପୁତ୍ର ଆସିଥିଲେ। ମୃତ୍ୟୁର ସେହି ବିରୁଡ଼ି ତାଙ୍କ ଚାରିପାଖରେ ଗୁଣୁ ଗୁଣୁ ଶବ୍ଦ କରିବାରେ ଲାଗିଥିଲା। ଆରେ ଜଣେ ଭାବରେ କିପରି ହୋଇପାରନ୍ତି, ସେଠାରେ ସେ କିପରି ଠିଆ ହୋଇପାରିଥିଲେ। ପୁଣି ସେମାନଙ୍କୁ ତାଙ୍କ ମୁଖ ଉପରେ କ୍ଷେପ ପକାଇବାକୁ ଦେଇଥିଲେ। ସେଠାରେ ସେ କିପରି ଠିଆ ହୋଇପାରିଥିଲେ, ପୁଣି ତାଙ୍କର ପରିହାସ କରୁଥିବାକୁ ତାଙ୍କର ପରିହାସ କରିବାକୁ ସେ ସେମାନଙ୍କୁ ସୁଯୋଗ ଦେଇପାରିଥିଲେ। ପୁଣି ଏ ବିଷୟରେ କିଛି ପ୍ରତିରୋଧ କରିବାକୁ ପାରିନଥିଲେ। ସେହି ଜଣଙ୍କ ଆଦୌ ଇମାନୁଏଲ ନୁହନ୍ତି, ସେହି ଜଣଙ୍କର ଜଣେ ଅତି ସାଧାରଣ ମନୁଷ୍ୟ ଅଟନ୍ତି। ସେହି ମଦ୍ୟପ ସିପାହୀଗଣଙ୍କ ମଧ୍ୟରୁ ସେପରି ନିଶାଗ୍ରସ୍ତ ପରିହାସଗଣଙ୍କୁ ଦେଖନ୍ତୁ, ତାଙ୍କ ରକ୍ତାକ୍ତ ମୁଖମଣ୍ଡଳକୁ ଦେଖନ୍ତୁ। ଆଉ ଶୈତାନ କହିଥିଲା ମୁଁ ତାଙ୍କୁ ଧରିବି, ମୁଁ ତାଙ୍କୁ ପରାଜିତ କରିବି। ସେଠାକୁ ଏକ ବିରୁଡ଼ି ପରି ସେ ଆସିଥିଲା। ମୃତ୍ୟୁର ନାହରଟି ତାଙ୍କ ଚାରିପାଖରେ ଘୁରି ବୁଲୁଥିଲା। କିନ୍ତୁ ହେ ଭାଇ, ସେହି ବିରୁଡ଼ିଟି ଆପଣା ନାହୁଡ଼କୁ ସେହି ଇମାନୁଏଲଙ୍କ ମଧ୍ୟକୁ ଯେତେବେଳେ ପ୍ରବେଶ କରାଇଥିଲା, ଯେତେବେଳେ ସେ ବାହାରି ଆସିଥିଲା, ସେ ଆପଣ ନାହୁଡ଼ର ଶକ୍ତିକୁ ହରାଇ ବସିଥିଲା, ଏପରିକି ମୃତ୍ୟୁ ସୁଦ୍ଧା ଆପଣାକୁ ପରାଜିତ କରିଥିଲା। ଏଥିରେ ଆଶ୍ଚର୍ଯ୍ୟର କିଛି କାରଣ ନାହିଁ ଯେ ଅନେକ ଦିନ ପରେ ପାଉଲ ଏହାର ସ୍ଥିତିକୁ ଲକ୍ଷ୍ୟ କରିପାରିଥିଲେ ଓ କହିଥିଲେ, ହେ ମୃତ୍ୟୁ କାହିଁ ତୋର ନାହୁଡ଼, ହେ କବର ତୋର ଜୟ କେଉଁଠାରେ? ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ଯିଏ ଆମମାନଙ୍କୁ ଜୟୀ କରିଥାନ୍ତି। ଖ୍ରୀଷ୍ଟଙ୍କର ମୃତ୍ୟୁ ସେହି ସମସ୍ତଙ୍କ ପାଇଁ ଏକ ନିଶ୍ଚିତ ପ୍ରକାରର ବିଷୟ ଥିଲା ଯେଉଁମାନେ ଏହାକୁ ଭୟ କରୁଥିଲେ। ମୋର ପ୍ରାଣ ଆମେନ୍ ବୋଲି କହିଥାଏ। ତାଙ୍କ ପୁସ୍ତକ ସ୍ଥିତ ପ୍ରତ୍ୟେକ ବଚନ ନିମନ୍ତେ ସେପରି କହିଥାଏ। ମୁଁ ଶେଷ କରିବାକୁ ଯାଉଅଛି, ନିଶ୍ଚିତ ରୂପେ ଅଧିକ କିଛି ନୁହେଁ। ମୁଁ ଏହାକୁ କେବଳ ସଂକ୍ଷେପରେ କହିବାକୁ ଯାଉଅଛି, ବୁଝନ୍ତି ତ? ଏଥିପାଇଁ ପବିତ୍ର ଆତ୍ମାରେ ମୋର କମ୍ପାସ ଅଟନ୍ତି, ତାହା ମୁଁ ଜାଣେ, ଯିଏକି ମୋତେ ପଥ ପ୍ରଦର୍ଶନ କରାଇଥାନ୍ତି। ସେ ତ କେବଳ ସେହି ଜଣକ ଅଟନ୍ତି ଯିଏକି ମୋତେ ଜଣାଇଥାନ୍ତି ଯେ ଏହି ବଚନ ସତ୍ୟ ଅଟେ। ସେ ମୋର ନିଶ୍ଚୟ ବିଷୟ ଅଟନ୍ତି। ସେ ତ ମୋର ସୂର୍ଯ୍ୟତାପ ଅଟନ୍ତି। ସେ ମୋର ଜୀବନ ଅଟନ୍ତି। ସେ ମୋର ଦୃଢ଼ ଶୈଳ ଅଟନ୍ତି। ଯେତେବେଳେ ସକଳ ସଂକଟ ଦେଖାଯାଇଥାଏ ସେ ମୋର ଧ୍ରୁବ ତାରା ଅଟନ୍ତି। ମୁଁ ଯେତେବେଳେ ଦିଶାହରା ହୁଏ ପବିତ୍ର ଆତ୍ମା ସେତେବେଳେ ମୋର କମ୍ପାସ ଅଟନ୍ତି, ଯିଏ ମୋତେ ଯଥାସ୍ଥାନକୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ସଂସ୍ଥା ଗୁଡାକ ଅନ୍ୟାନ୍ୟ ତାରାମାନଙ୍କ ପରି ଅଟନ୍ତି। ସେମାନେ ଜଗତ ସହିତ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଅନ୍ୟାନ୍ୟ ତାରା ଗୁଡାକ ଜଗତର ରୀତି ଅନୁସାରେ ସ୍ଥାନ ପରିବର୍ତ୍ତନ କରିଥାନ୍ତି, ମାତ୍ର ଧ୍ରୁବ ତାରା ସେପରି ଆଦୌ କରିନଥାଏ। ଯେଉଁ ଆଡ଼କୁ ଇଚ୍ଛା କରିଥାନ୍ତି ଜଗତ ଲୋକେ ସେ ଆଡ଼କୁ ସ୍ଥାନ ପରିବର୍ତ୍ତନ କରିଥାନ୍ତି, ମାତ୍ର ଏହା ଅବିଚଳିତ ହୋଇ ରହିଥାଏ। ଓହୋ, ଆଶ୍ଚର୍ଯ୍ୟଜନକ।
ଧ୍ରୁବ ତାରାଟି ହିଁ ଲଙ୍ଗର ଅଟେ। ଅନ୍ୟମାନେ ଅସ୍ଥିର ହୋଇ ଇତସ୍ତତ ହୋଇଥାନ୍ତି, ଆପଣମାନେ ସେମାନଙ୍କୁ ଏପାଖ ସେପାଖ ହେଉଥିବା ଦେଖିଥାନ୍ତି, ପୁଣି ପ୍ରତ୍ୟେକ ସ୍ଥାନରେ ଥିବାର ଲକ୍ଷ୍ୟ କରିଥାନ୍ତି। ତାହା ହିଁ ସଂସ୍ଥାୟୀ ମଣ୍ଡଳୀ ଗୁଡ଼ିକର ଅବସ୍ଥା ଅଟେ। କିନ୍ତୁ ଖ୍ରୀଷ୍ଟ ହିଁ ସେହି ଧ୍ରୁବ ସତ୍ୟ ବିଷୟ ଅଟନ୍ତି, ସେହି ଜଣଙ୍କ ଅଟନ୍ତି ଯାହାଙ୍କଠାରେ ଆପଣମାନେ ନିଜର ସମ୍ପୂର୍ଣ୍ଣ ଆସ୍ଥାକୁ ରଖିପାରନ୍ତି। ଯେତେବେଳେ ସଂସ୍ଥା ଗୁଡ଼ିକ ପ୍ରତ୍ୟେକ କ୍ଷେତ୍ରରୁ ଆପଣମାନଙ୍କୁ ବିଚଳିତ କରି ପକାଇଥାନ୍ତି, କେବଳ ଧ୍ରୁବ ତାରାଙ୍କ ଆଡ଼କୁ ଦୃଷ୍ଟି ଲଗାଇ ରହିଥାନ୍ତୁ। ପବିତ୍ର ଆତ୍ମା ଆପଣମାନଙ୍କର ସେହି ଦିଗ ନିର୍ଣ୍ଣୟ ଯନ୍ତ୍ର ଅର୍ଥାତ୍ କମ୍ପାସ ଅଟନ୍ତି। ସେ ଆପଣଙ୍କ ପତନ ପ୍ରତି ସର୍ବଦା ସତ୍ୟବାଦୀ ହୋଇ ରହିଥାନ୍ତି। ସେମାନେ ଏପରି ଏକ ବିଷୟ ମୋତେ କହିଥିଲେ ଯେ ଏହି ଆଧୁନିକ ଯୁଗରେ ସେପରି ଧରଣର ହୋଇ ଘଟିବାଟା ସମ୍ଭବପର ହୋଇନପାରେ। ମୁଁ ବୁଝିଥିଲି ଯେ ଯଦି ସେପରି କେହି ପରମେଶ୍ୱର ପ୍ରକୃତିରେ ନାହାନ୍ତି, ତେବେ ଜୀବିତ ରହନ୍ତୁ, ଭୋଜନ ପାନ କରନ୍ତୁ, ପୁଣି ମୌଜ ମଜଲିସ୍ କରନ୍ତୁ। ଯଦି ପ୍ରକୃତିରେ କେହି ଜଣେ ପରମେଶ୍ୱର ଅଛନ୍ତି, ତେବେ ଆସନ୍ତୁ ତାଙ୍କରି ସେବା କରିବା। ପୁଣି ସେ ଯେ ସବୁକିଛି ବିଷୟକୁ ସଫଳ କରି ସାରିଅଛନ୍ତି, ସଫଳୀକରଣ ସେହି ଦିନଟିକୁ ଦେଖିବା ନିମନ୍ତେ ମୁଁ ଜୀବିତ ରହିଅଛି, ଏପରିକି ମୃତକୁ ପୁନରୁତ୍ଥିତ କରିବା କର୍ମକୁ ଦେଖିବା ନିମନ୍ତେ ବଞ୍ଚିଛି ଯେତେବେଳେ ସେ ଜଗତରେ ଅଛନ୍ତି। ପୁଣି ଆମେ ଜାଣୁ ଯେ ଲିଖିତ ହୋଇ ରହିଥିବା ବିବରଣୀ ଗୁଡ଼ିକର ଦ୍ୱାରା ଏହା ସତ୍ୟ କଥା ଅଟେ। ଆଜ୍ଞା, ହଁ, ସେ ମୋର ଧ୍ରୁବ ସତ୍ୟ ଅଟନ୍ତି। ପୁଣି ତାଙ୍କୁ ନିଜର ଧ୍ରୁବ ସତ୍ୟ କରି ଗ୍ରହଣ କରି ନିଅନ୍ତୁ, ସେହି ସମୟ ନିମନ୍ତେ ଗ୍ରହଣ କରି ନିଅନ୍ତୁ। ମୋର ସମସ୍ୟା ସମୟରେ ସେ ସର୍ବଦାରୁ ମୋର ଏକ ଧ୍ରୁବ ସତ୍ୟ ଅଟନ୍ତି। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା। ବର୍ତ୍ତମାନ ମୋତେ ଶେଷ କରିବାଟା ଭଲ ବିଳମ୍ବ ହୋଇଯାଇଅଛି। ଆଚ୍ଛା, ଏହାକୁ ଧ୍ୟାନ ଦିଅନ୍ତୁ, ମୁଁ ଭାବିଥିଲି ଏହା 11:00 ସମୟ ହୋଇଥିଲା ବୋଲି, ମାତ୍ର ଏହା ତ 12:30 ସମୟ ଅଟେ। ବନ୍ଧୁଗଣ, ଦିନ ସାରା ରାତି ସାରା ବର୍ଷ ଚିରସ୍ଥାୟୀତ୍ୱର ତମାମ ମୁଁ ଏ ବିଷୟରେ କଦାପି କହି ନପାରେ। ଏହାକୁ ମୂର୍ତ୍ତିମାନ କରିବା ନିମନ୍ତେ ଆଦୌ ଚେଷ୍ଟା କରନ୍ତି ନାହିଁ, ଆପଣମାନେ କରିପାରନ୍ତି ନାହିଁ। ଏହାକୁ ମୂର୍ତ୍ତିମାନ କରିବା ନିମନ୍ତେ ସେପରି କିଛି ପନ୍ଥା ନାହିଁ। ଆପଣମାନେ କହନ୍ତି ଭାଇ ବ୍ରହ୍ମ, ଆପଣ ଯଦି ମୁଁ ଜାଣେ ନାହିଁ, ମୁଁ କେବଳ ବିଶ୍ୱାସ କରେ ଏ ବିଷୟରେ ଯେ କୌଣସି କାର୍ଯ୍ୟ କରିବା ନିମନ୍ତେ ମୁଁ ଚେଷ୍ଟା କରେ ନାହିଁ, ମୁଁ ଏହାକୁ କେବଳ ବିଶ୍ୱାସ କରେ। ତାହିଁ ସବୁକିଛି ଅଟେ, ବୁଝନ୍ତି ତ? ଯିଏ ଇଚ୍ଛା କରେ ଅବା ଯିଏ ଦୌଡ଼େ, ଏହା ତାହାଦ୍ୱାରା ହୋଇନଥାଏ, ଏହା ତ ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ଯୋଗୁଁ ସେପରି ହୋଇଥାଏ, ବୁଝନ୍ତି ତ? କାର୍ଯ୍ୟ ଦ୍ୱାରା ନୁହେଁ, ଏହା ତ ବିଶ୍ୱାସ ଦ୍ୱାରା ଅଟେ, ବୁଝନ୍ତି ତ? ମୁଁ ଏହାକୁ କେବଳ ବିଶ୍ୱାସ କରିଥାଏ ପରମେଶ୍ୱରଙ୍କର, ଏହାର ବାକି ରହିଯାଇଥିବା କ୍ରମଟିକୁ ସଫଳ କରିବାଟା ତାଙ୍କ ଉପରେ ନିର୍ଭର କରିଥାଏ। ଏହାକୁ କେବଳ ବିଶ୍ୱାସ କରନ୍ତୁ, ଏହା ଉପରେ ଆସ୍ଥା ରଖି କର୍ମ କରିଚାଲନ୍ତୁ। ସେହି ଜଣାଶୁଣା ଗୀତଟି ଯାହାକୁ ବଜାଯାଇଥିବାର ମୁଁ ଶୁଣିଥିଲି, ଏଠାରେ କିମ୍ବା କୌଣସି ଏକ ସ୍ଥାନରେ ଏହାକୁ ଗାନ କରାଯାଇଥିବାର ମୁଁ ଶୁଣିଥିଲି। ଓ ପରମେଶ୍ୱରଙ୍କ ସ୍ନେହ କେତେ ଉତ୍ତମ ଓ ବିଶୁଦ୍ଧ, କେତେ ବିଶ୍ୱାସଯୋଗ୍ୟ ପୁଣି ଶକ୍ତିଶାଳୀ, ଏହା ତ ସଦାବ୍ୟାପୀ ଅଟଳି ସ୍ଥାୟୀ। ସାଧୁଗଣ ଓ ଦୂତଗଣ, ଯାହା କଲେ ଗାନ, ଗାଣତିକ ଜ୍ଞାନରେ ପୂର୍ଣ୍ଣ କେହି ଜଣେ ମନୁଷ୍ୟ ଧ୍ୱଂସ କରିଦେବାକୁ ଯେତେବେଳେ ଚେଷ୍ଟା କରେ, କିମ୍ବା ନିଜର ଶିକ୍ଷା ଦୀକ୍ଷା ବଳରେ ଏହାକୁ ପରିଚିତ କରିବାକୁ ଯେତେବେଳେ ଯତ୍ନ କରେ, ଏହା ଆପଣଙ୍କୁ ପାଗଳ କରି ପକାଇବ। ଆପଣମାନେ ଏହାକୁ କଦାପି ସେପରି କରିପାରନ୍ତି ନାହିଁ, ଏହାକୁ କରିବା ପାଇଁ ଆଦୌ ଚେଷ୍ଟା କରନ୍ତୁ ନାହିଁ, ଏହାକୁ ମୂର୍ତ୍ତିମାନ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ପରମେଶ୍ୱର ମୂର୍ତ୍ତିମାନ କରିବାକୁ ଖୁବ୍ ବ୍ୟଗ୍ର ଅଟନ୍ତି। ଆପଣମାନେ ପରମେଶ୍ୱରଙ୍କୁ ମୂର୍ତ୍ତିମାନ କରି ବାହାର କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ଆପଣମାନେ ପରମେଶ୍ୱରଙ୍କୁ କେବଳ ବିଶ୍ୱାସ କରନ୍ତୁ, ତାହା ଏକ ଦୃଢ଼ ରହସ୍ୟ ଅଟେ। ଏହାକୁ କଦାପି ମୂର୍ତ୍ତିମାନ କରନ୍ତୁ ନାହିଁ, ଏହାକୁ କେବଳ ବିଶ୍ୱାସ କରନ୍ତୁ। ଏହା ଯେ କି ପ୍ରକାର ଅର୍ଥକୁ ପ୍ରକାଶ କରେ ତାହା ମୁଁ ଆପଣମାନଙ୍କୁ କହି ନପାରେ, ଏହାକୁ ଯେ କିପରି ସମ୍ପୂର୍ଣ୍ଣ କରାଯାଏ ସେ ବିଷୟରେ ମୁଁ କିଛି କହି ନପାରେ। ମୁଁ ଏତିକିଟା ଜାଣେ, ମୁଁ ଏହାକୁ କେବଳ ବିଶ୍ୱାସ କରେ, ତାହିଁ ସବୁକିଛି ବିଷୟ ଅଟେ। ଠିକ ସେହିପରି ଧରଣର ଏକ ବିଷୟ ଅଟେ, କୌଣସି ସାନ ପିଲାକୁ ଆପଣ କିଛି ପଦାର୍ଥ ଦେବାକୁ ପ୍ରତିଜ୍ଞା କରିଥାନ୍ତି, ସେ ଏହାକୁ ବିଶ୍ୱାସ କରିଥାଏ। ଆପଣଙ୍କୁ ନିଜ କଥାକୁ ଅବଶ୍ୟ ରକ୍ଷା କରିବାକୁ ହିଁ ଅଛି। ଆପଣମାନେ ତ ପରମେଶ୍ୱରଙ୍କ ସନ୍ତାନ ଅଟନ୍ତି, ସେ ଆପଣଙ୍କ ବଚନକୁ ରକ୍ଷା କରନ୍ତି। ଏହାକୁ ଅତି ସାଧାରଣ ରୂପେ କେବଳ ବିଶ୍ୱାସ କରନ୍ତୁ, କଦାପି ଅସ୍ଥିର ହୋଇ ପଡନ୍ତୁ ନାହିଁ, କେବଳ ତାହା ସହିତ ବିଶ୍ୱସ୍ତ ହୋଇ ରହିଥାନ୍ତୁ। ଏକଦା ପରମେଶ୍ୱର ତାହାକୁ କହିଥିଲେ ଏହାକୁ ପୁନଶ୍ଚ ଅବଶ୍ୟ କରିବେ, ସେ ସେପରି ଯଦି ନ କରନ୍ତି ତେବେ ସେ ଯେ କାହିଁକି ତାହାକୁ କରିବେ ନାହିଁ ସେ ବିଷୟରେ ଆପଣଙ୍କୁ କହିଦେବେ, ପୁଣି ତାହା ହିଁ ସତ୍ୟ କଥା ଅଟେ। ବର୍ତ୍ତମାନ ଏହା ସହିତ
ବିଶ୍ୱସ୍ତ ହୋଇ ରହିଥାନ୍ତୁ। ଆପଣମାନେ ତ ଜାଣନ୍ତି ସେହି ସ୍ଥାନରେ ଥିବା ସେହି ଏକମାତ୍ର ପଦକୁ ଆପଣ ସେଠାରେ ଉପସ୍ଥିତ ଥିବା ଆମର ସଦୈବ ଭାଇଟି ବୋଲି ମୁଁ ବିଶ୍ୱାସ କରେ। ଗତକାଲିର ରାତ୍ରି ସମୟରେ ବାପ୍ତିତ ହୋଇଥିଲେ ସେହି ଗୀତକୁ ଗାନ କରିଥାନ୍ତି ବା ପରମେଶ୍ୱରଙ୍କ ପ୍ରଗାଢ଼ ସ୍ନେହ। ସେମାନେ ସେହି ପଦଟିକୁ ମୋତେ କହନ୍ତି, ଏହି ଗୀତର ସେହି ଅଂଶକୁ ମୋତେ କହନ୍ତି, ଏକ ପାଗଳଖାନାର କାନ୍ଥରେ ଲିଖିତ ହୋଇଥିବା ଅବସ୍ଥାରେ ମିଳିଥିଲା ବୋଲି ସେମାନେ କହନ୍ତି। ଯେତେବେଳେ କି ଏହା କଥିତ ହୋଇଥିଲା, ଆଗ୍ରହଟି ସାହିରେ ଯଦି ଆମେ ଭରିଦେଉ କିମ୍ବା ଆକାଶ ପରି ବିସ୍ତୃତ ଚର୍ମ ପୁସ୍ତିକା ଯଦି ପ୍ରସ୍ତୁତ କରାଯାଏ, ପୁଣି ପୃଥିବୀର ସବୁ ନଳ ଯଦି କଲମ ପାଲଟିଯାଏ ଆଉ ପ୍ରତ୍ୟେକ ମାନବ ବ୍ୟବସାୟ ଯଦି ଲେଖକ ହୋଇଯାଆନ୍ତି, ତଥାପି ଉର୍ଦ୍ଧସ୍ଥ ପରମେଶ୍ୱରଙ୍କ ସ୍ନେହକୁ ଲେଖିବା ନିମନ୍ତେ ସାଗରକୁ ସମ୍ପୂର୍ଣ୍ଣ ରୂପେ ଶୁଖାଇ ପକାଇବ ଆଉ ଆକାଶର ଗୋଟିଏ ପାଖରୁ ନେଇ ଅନ୍ୟ ପାଖକୁ ବିସ୍ତାରିତ ଥିବା ବିସ୍ତୀର୍ଣ୍ଣ କାଳଟି କଦାପି ତାହା ବର୍ଣ୍ଣନା କରିପାରିବ ନାହିଁ। ଏହାକୁ ଚିନ୍ତା କରନ୍ତୁ, ଯେତେବେଳେ ପୃଥିବୀର ଚାରି ଭାଗରୁ ତିନି ଭାଗ ଅଂଶ ଜଳପୂର୍ଣ୍ଣ ଅଟେ, ପୁଣି ପବନରେ ଥିବା ଅଙ୍ଗରକାମ୍ଳ ଓ ଅମ୍ଳଜାନ ବାଷ୍ପକୁ ଲକ୍ଷ୍ୟ କରନ୍ତୁ, ପୁଣି ଉଷ୍ମତାକୁ ତଥା ଅନ୍ୟାନ୍ୟ ଉପାଦାନ ଗୁଡ଼ିକୁ ଲକ୍ଷ୍ୟ କରନ୍ତୁ। ବୁଝନ୍ତି ତ, ପ୍ରତ୍ୟେକ ଜଳୀୟ ବାଷ୍ପ ଗୁଡାକ ଯଦି କାଳି ହୋଇଯାଏ, ପୁଣି ଅୟୁତ ଅୟୁତ କୋଟି କୋଟି ଲକ୍ଷ ଲକ୍ଷ ନଳ ଗୁଡାକ ଯଦି କଲମ ହୋଇଯାଆନ୍ତି, ପୁଣି ପୃଥିବୀ ପୃଷ୍ଠ ରହିଥିବା ନିୟୁତ ନିୟୁତ ସଂଖ୍ୟକ ଜନତା ବ୍ୟବସାୟରେ ଯଦି ଲେଖକ ହୋଇଯାଆନ୍ତି, ତେବେ ସେମାନଙ୍କ ବିଷୟରେ ଟିକେ ଚିନ୍ତା କରି ଦେଖନ୍ତୁ। ସେମାନଙ୍କ କଲମ ଗୁଡାକୁ ସମୁଦ୍ର ଜଳରେ ବୁଡ଼ାଇଲେ ପୁଣି ପରମେଶ୍ୱରଙ୍କ ସ୍ନେହକୁ ବର୍ଣ୍ଣନା କରିବାକୁ ଯାଇ ସାଗର ଜଳକୁ ତାହା ଶୁଖାଇ ପକାଇବ, କିମ୍ବା ଅନନ୍ତରୁ ଅନନ୍ତ କାଳ ପର୍ଯ୍ୟନ୍ତ ଯଦ୍ୟପି ଚର୍ମ ପୁସ୍ତିକାକୁ ବିସ୍ତାର କରାଯାଏ, ତଥାପି ତାହା କୌଣସି ପ୍ରକାରେ ପରମେଶ୍ୱରଙ୍କ ପ୍ରେମର ବିଷୟକୁ ଲେଖି ନପାରେ। ଏହାକୁ ଆଦୌ ମୂର୍ତ୍ତିମାନ କରନ୍ତୁ ନାହିଁ, ଆପଣମାନେ ସେପରି କରିପାରନ୍ତି ନାହିଁ। ଏହାକୁ ବ୍ୟାଖ୍ୟା କରିବାକୁ ଯାଇ ଆପଣମାନେ ନିଜର ମତିଭ୍ରମ କରି ପକାଇବେ, କେବଳ ଏହାକୁ ବିଶ୍ୱାସ କରନ୍ତୁ। ତାଙ୍କୁ ନିଜର ଧ୍ରୁବ ସତ୍ୟ କରି ଗ୍ରହଣ କରି ନିଅନ୍ତୁ, ସେହି ସ୍ଥାନରେ ସୁସ୍ଥିର ହୋଇ ରହିଥାନ୍ତୁ, ଚିତ୍ତାକର୍ଷକ ଶାନ୍ତି ପୁଣି ସେପରି ଏକ ଅନୁଭବକୁ ଆପଣମାନେ କଦାପି ଭୁଲିପାରନ୍ତି ନାହିଁ। ତା ସହିତ ଲାଗି ରହିଥାନ୍ତୁ, ପୁଣି ଆପଣମାନଙ୍କ ଲଙ୍ଗର ଲହଡ଼ି ମଧ୍ୟରେ ସୁସ୍ଥିର ହୋଇ ରହିଥିବ। ଆସନ୍ତୁ ନିଜ ନିଜର ମସ୍ତକ ଗୁଡାକୁ ଅବନତ କରିବା। ଆପଣ କେଡ଼େ ମହାନ ଅଟନ୍ତି, ଆପଣ କେଡ଼େ ମହାନ ଅଟନ୍ତି। ଆଜିର ପ୍ରାତଃକାଳରେ ନିଜ ନିଜର ମସ୍ତକ ଗୁଡିକୁ ଅବନତ କରି ରଖିଥିବା ଅବସରରେ ଏପରି କେତେଜଣ ବ୍ୟକ୍ତି ଅଛନ୍ତି, କେତେବେଳେ ନୂତନ ବର୍ଷର ସୁ ଅବସରଟି ଉପସ୍ଥିତ ହେଉଅଛି। ପୁଣି ଆପଣମାନେ ତ ଅତି ଧାର୍ମିକ ମାନ ଅଟନ୍ତି, ପୁଣି ତାହା ଉତ୍ତମ ବିଷୟ ଅଟେ, ମୁଁ ଏହାକୁ ପସନ୍ଦ କରେ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏପରି କରନ୍ତି, ପରମେଶ୍ୱର ସେପରି କରନ୍ତି ଏଥିରେ ମୁଁ ନିଶ୍ଚିତ ଅଟେ। ତଥାପି ସେପରି ଧ୍ରୁବ ସତ୍ୟର ଅନୁଭୂତିକୁ ଆପଣମାନେ ପ୍ରକୃତରେ ଯଦି ଆଦୌ ଲାଭ କରିନଥିଲେ, ତାହା ସେପରି ଏକ ବିଷୟ ଅଟେ ଯାହାକୁ ଆପଣ ଅତି ସହଜ ଉପାୟରେ ଆଦୌ ବିଶ୍ୱାସ କରିନଥିଲେ। ଆପଣ କେବଳ ଅନୁମାନ ଲଗାଇଥିଲେ, ମାତ୍ର କେହି ଜଣେ ପୂର୍ବେ ଆପଣଙ୍କୁ ସେ ବିଷୟରେ କହିସାରିଥିଲେ। ତତ୍ପରେ ସେହିଦିନରୁ ଆପଣଙ୍କ ଜୀବନଟି ଯେ ପରିବର୍ତ୍ତନ ହୋଇଯାଇଥିଲା ତାହାକୁ ଆପଣ ଲକ୍ଷ୍ୟ କରିଥିଲେ। ପୁଣି ପରମେଶ୍ୱରଙ୍କର ପ୍ରତିଟି ପଚନ ପୁଣି ପ୍ରତିଟି ପ୍ରତିଜ୍ଞା ଆମେନ୍ ସହିତ ସନ୍ନିହିତ ହୋଇଅଛି, ତେବେ ଆପଣମାନେ ତ ନିଶ୍ଚୟ ତାକୁ ଦୃଢ଼ତାର ସହିତ ଧରି ରଖିଅଛନ୍ତି। ଯେହେତୁ ଆପଣମାନେ ମନେ ରଖିଥାନ୍ତି ଯେ ଯେପରି କହିଥିଲେ ସ୍ୱର୍ଗ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ମୋହର ବଚନ ଲୋପ ପାଇବ ନାହିଁ, ସେହି ସ୍ଥାନ ମଧ୍ୟକୁ ଆପଣ ତ ଅଦ୍ୟାବଧି ପହଞ୍ଚି ନାହାନ୍ତି, ଯେଉଁ ସ୍ଥାନରେ ଥାଇ ଆପଣ ପ୍ରତ୍ୟେକ ବଚନ ନିମନ୍ତେ ଆମେନ୍ କହିପାରିଥାନ୍ତେ। ଏହା ଆପଣମାନଙ୍କ ରୀତିନୀତି ବିରୁଦ୍ଧରେ ଯଦି ଥିଲା, ଆପଣମାନଙ୍କ ସଂସ୍ଥା ବିରୁଦ୍ଧରେ ଯଦି ଥିଲା, ତଥାପି ମୂଷାଙ୍କ ପରି ସେହି ସ୍ଥାନକୁ ଚାଲି ଆସିବାକୁ ଆପଣ ଇଚ୍ଛା କରିଥାନ୍ତି, ଅନ୍ୟାନ୍ୟ ଲୋକମାନଙ୍କ ପରି ଚାଲି ଆସିବାକୁ ଇଚ୍ଛା କରିଥାନ୍ତି, ସେମାନେ ସେହି ଧ୍ରୁବ ସତ୍ୟଙ୍କୁ ନ ପାଇବା ପର୍ଯ୍ୟନ୍ତ ସେପରି କାର୍ଯ୍ୟକୁ କରିପାରିନଥିଲେ। ପୁଣି ଆଜିର ପ୍ରାତଃକାଳରେ ଆପଣ ନିଜର ବ୍ୟକ୍ତିଗତ ଜୀବନରେ ଏହାକୁ ଦେଖିବାକୁ ଇଚ୍ଛା କରନ୍ତି, ପୁଣି ପରମେଶ୍ୱରଙ୍କ ଆଡ଼କୁ ଆପଣମାନଙ୍କ ହସ୍ତଗୁଡ଼ାକୁ ଉଠାଇବା ଦ୍ୱାରା ଆପଣମାନେ ଏହାକୁ କେବଳ ପରିଚୟ ପ୍ରଦାନ କରିବେ କି? ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମହାଶୟ ଉତ୍ତମ ବିଷୟ ଅଟେ, ଭବନଟିର ପ୍ରତ୍ୟେକ ସ୍ଥାନରେ ସେପରି ଅଟେ। ଅନୁଗ୍ରହକାରୀ ପିତା, ଏକଦା ଆମମାନେ ନିଶ୍ଚିତ ରୂପେ ଅଂଶୀ ରୂପେ ଯେ ବିଚାରିତ ହେବୁ ତାହା ମୁଁ ଜାଣେ। ଏକଦା ଏପରି ଏକ ସମୟ ମଧ୍ୟ ଯେତେବେଳେ ଉପସ୍ଥିତ ହେବାକୁ ଯାଉଅଛି, ଯେତେବେଳେ ଏହି ଜଗତକୁ ଆମମାନେ ଛାଡ଼ିବାକୁ ହିଁ ଅଛି, ତାହା ଯେ କେଉଁ ସମୟ ଅଟେ ଏହାକୁ ଆମମାନେ ଜାଣିନାହୁଁ, ପୁଣି ତାହା ବିଶେଷ କିଛି ଭିନ୍ନତାକୁ ପ୍ରଦର୍ଶନ କରିନଥାଏ। ଆମମାନଙ୍କ ଜୀବନ କାଳ ଯଦିଓ ଶେଷ ହୋଇଯାଇ ପାରି ଅଛି, ତେବେ ତ ଆମମାନେ ଚାଲିଯିବାକୁ ଚାହିଁଥାଉ। ଏଠାରେ ଆମ୍ଭମାନଙ୍କର ରହିବାର ଉଦ୍ଦେଶ୍ୟ ଏହି ଯେ ଆମେ ଆପଣଙ୍କର ସେବା କରିବାକୁ ଇଚ୍ଛା କରିଥାଉ। ଦିନେ ବିନା ସହାୟକୁ ଯାଉଥିବା ପଥରେ ଯେହେତୁ ଆମମାନେ ଅଛୁ, ଯେପରିକି ଏକଦା ମଣ୍ଡଳୀକୁ ବିନା ତାଳନା କରିବା ନିମନ୍ତେ ପାଉଲ ଦମ୍ବଶେଖର ଯାତ୍ରା ପଥରେ ଥିଲେ, ଏକ ଜ୍ୟୋତି ତାଙ୍କୁ ଅନ୍ଧ କରି ପକାଇଥିଲେ। ହେ ପରମେଶ୍ୱର, ସେହି ଜ୍ୟୋତି ତାଙ୍କର ପଛେ ପଛେ ଯାଉଥିଲେ, କାରଣ ସେହି ଜ୍ୟୋତି ଖ୍ରୀଷ୍ଟ ଥିଲେ। ସେଠାରେ ସେ ଏକ ନିଶ୍ଚିତ ଉଦ୍ଦେଶ୍ୟଙ୍କ ସହିତ ଦୃଢ଼ ସଂକଳ୍ପ ହୋଇ ରହିଥିଲେ, ଏପରିକି ସ୍ୱୟଂ ମୃତ୍ୟୁ ସୁଦ୍ଧା ଆପଣାରୁ ହତାଶ ହୋଇଯାଇଥିଲା। ସେ ତାହାର ସାମ୍ନାରେ ମୃତ୍ୟୁକୁ ପରିହାସ କରିଥିଲେ ଆଉ କହିଥିଲେ, ପରମେଶ୍ୱରଙ୍କର ଧନ୍ୟବାଦ ଦିଏ ଯିଏ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ଜୟ କରିଥାନ୍ତି। ସେହି ପ୍ରୀତଙ୍କ ନିମନ୍ତେ ଆପଣ ସମ୍ପୂର୍ଣ୍ଣ ରୂପେ ଏକ ଧ୍ରୁବ ସତ୍ୟ ହୋଇଯାଇଥିଲେ। ଥିଲେ ପ୍ରତ୍ୟେକ ଶବ୍ଦ ସହିତ ଆପଣ ତାଙ୍କ ନିମନ୍ତେ ଆମେନ୍ ହୋଇ ରହିଥିଲେ। ଆପଣ ତାଙ୍କ ଜୀବନର ନକ୍ଷତ୍ର ଥିଲେ, ନିର୍ଦ୍ଦେଶକ ଖୁଣ୍ଟି ଥିଲେ, ଆପଣ ତ ସେହି ଜୀବ ନିର୍ଣ୍ଣୟକାରୀ ଯନ୍ତ୍ର ଥିଲେ ଯିଏ ତାଙ୍କୁ ଝଡ଼ଝଞ୍ଜାର ମଧ୍ୟ ଦେଇ ନିର୍ଦ୍ଦେଶ ପ୍ରଦାନ କରି କରାଇ ଆଣିଥିଲେ। ଆପଣ ତ ପ୍ରକାଶ ଥିଲେ, ଆପଣ ତ ଦର୍ଶନ ଥିଲେ, ଆପଣ ତ ସକଳ ପ୍ରକାରର ଆଶା ଥିଲେ, ତାଙ୍କର ପରିତ୍ରାଣର ସୂଚକ ଥିଲେ। ଏପରିକି ମୃତ୍ୟୁର ଘଡ଼ିରେ ଯେ ତନ୍ମଧ୍ୟକୁ ଯାଉଅଛନ୍ତି ଏହାକୁ ବୁଝିଥିଲେ, ତାହା ସତ୍ତ୍ୱେ ଆପଣ ତାଙ୍କର ଧ୍ରୁବ ସତ୍ୟର କାରଣ ହୋଇ ରହିଥିଲେ। ଆପଣ ତ ଦାନିଏଲଙ୍କର ଧ୍ରୁବ ସତ୍ୟର ସୂଚକ ଥିଲେ, ଆପଣ ସକଳ ଭାବବାଦୀମାନଙ୍କର ଦୃଢ଼ ନିଶ୍ଚୟତା ଥିଲେ। ସଂସ୍ଥାୟୀ ଭିନ୍ନତାର ମଧ୍ୟରେ ଥାଇ ପୁଣି ସେମାନଙ୍କ ସମୟର ସମସ୍ୟା ଗୁଡ଼ିକର ଘେର ମଧ୍ୟରେ ଥାଇ ଆଉ ଫାରୁସୀମାନଙ୍କ ପୁଣି ସାଧୁକୀମାନଙ୍କ ଗହଣରେ ଥାଇ ସୁଦ୍ଧା ଆପଣ ଏପରି ଜଣେ ସୁଯୋଗ୍ୟ ବ୍ୟକ୍ତି ଥିଲେ ଯିଏ ସେମାନଙ୍କ ଦୃଢ଼ ସଂକଳ୍ପ ଆଡ଼କୁ ସେମାନଙ୍କୁ କଢ଼ାଇ ନେଇଥିଲେ। ପୁଣି ହେ ପ୍ରଭୁ, ଆଜିକାଲି ପୁରୁଷ ଏବଂ ସ୍ତ୍ରୀ ଅନୁକମ୍ପାଶୀଳ ଅଟନ୍ତି, ସ୍ନେହର ଅଧିକନ୍ତୁ ସେପରି ଅଟନ୍ତି। ପୁଣି ହୃଦୟ ଗୁଡ଼ିକ ଯାହାକି ବେଦନାଗ୍ରସ୍ତ ହୋଇ ଆତୁର ଅଟେ, ହେ ପ୍ରଭୁ, ପରମେଶ୍ୱରଙ୍କୁ ଜାଣିଥିବାରୁ ଏକ ପ୍ରକୃତ ଅନୁଭୂତିର ଉଦ୍ଦେଶ୍ୟରେ ଯେପରି ଆତୁର ଅଟେ, ପୁଣି ଏକ ଯୋଗ୍ୟ ନିଶ୍ଚିତ ବିଷୟର ଭରସାକୁ ଲାଭ କରିବା ନିମନ୍ତେ ହିଁ ସେପରି ଅନୁକମ୍ପାଶୀଳ ଅଟେ। ପ୍ରଭୁ, ହେ ସକଳ ପ୍ରଜାଗଣ ସମ୍ଭବତଃ ପୂର୍ବେ ଅତି ପରିଚିତ ହୋଇପାରନ୍ତି, ମଣ୍ଡଳୀ ସହିତ ଯୋଗଦାନ କରିବାକୁ ପୂର୍ବେ ସମ୍ଭବତଃ ଆଶାୟୀ ଥିଲେ, ପୁଣି ଆମମାନେ ହୃଦୟଙ୍ଗମ କରିଥାଉ ଯେପରିକି ମୁଁ ଅତି ବିଶ୍ୱସ୍ତତା ସହିତ ଚେଷ୍ଟା କରିଥିଲି। କୃତିକୃତ ହେବାକୁ କଦାପି ନୁହେଁ, ଆପଣ ମୋ ହୃଦୟର ଭାବନାକୁ ବୁଝନ୍ତି। ମାତ୍ର ଆପଣମାନେ ଯେ ମଣ୍ଡଳୀରେ କଦାପି ଯୋଗଦାନ କରିପାରନ୍ତି ନାହିଁ ତାହା ସେମାନଙ୍କୁ କହିବା ନିମନ୍ତେ ଆପଣ ତ ମେଥଡିଷ୍ଟର, ପୁଣି ବ୍ୟାପ୍ଟିଷ୍ଟର ଆଉ କ୍ୟାଥୋଲିକର ତଥା ପେଣ୍ଟିକଷ୍ଟର ପାନ୍ଥଶାଳା ଗୁଡ଼ିକରେ ସଂରକ୍ଷଣ ଲାଭ କରିବା ନିମନ୍ତେ ସେପରି କରିଥାନ୍ତି। ଆପଣମାନେ ପାନ୍ଥଶାଳାରେ ଯାଇ ଯୋଗଦାନ ଦେଇଥାନ୍ତି, ମାତ୍ର ଆପଣମାନେ ମଣ୍ଡଳୀ ମଧ୍ୟରେ ଜାତ ହୋଇଥାନ୍ତି, ଖ୍ରୀଷ୍ଟଙ୍କର ଅଦୃଶ୍ୟ ଶରୀର ମଧ୍ୟରେ ଜାତ ହୋଇଅଛନ୍ତି, ପୁଣି ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ହୋଇଅଛନ୍ତି, ଆତ୍ମାଙ୍କ ବରଦାନ ଗୁଡ଼ିକ ସହିତ ତାଙ୍କ ମହାନ ଶରୀରକୁ କାର୍ଯ୍ୟରେ ପୁଣି ଶକ୍ତିରେ ସଞ୍ଚାଳନ ଦେବା ନିମନ୍ତେ ସେଥିରେ ଜାତ ହୋଇଅଛନ୍ତି। ପରମେଶ୍ୱର ତାହା ଏହି ହସ୍ତ ଗୁଡ଼ିକ ଅର୍ଥ ପ୍ରକାଶ କରିଥାନ୍ତି ଯେତେବେଳେ ଆଜିର ପାତକାଳରେ ସେଗୁଡ଼ିକ ଉପରକୁ ଉଠାଯାଇଥିଲେ। ହେ ପ୍ରଭୁ, ମୋତେ ବ୍ୟବସ୍ଥାପିତ କରନ୍ତୁ, ମୋତେ ଗ୍ରହଣ କରି ନିଅନ୍ତୁ, ମୋତେ ଭାଙ୍ଗି ପକାନ୍ତୁ, ମୋତେ ନିର୍ମାଣ କରନ୍ତୁ, ଏପରି ଏକ ନିଶ୍ଚିତ ବିଷୟ ରୂପେ ମୋ ଜୀବନରେ ମୋତେ ଖ୍ରୀଷ୍ଟରେ କେବଳ ଅଧିକାର ଯୋଗ୍ୟ କରି ନିଅନ୍ତୁ, ଯେପରି ମୁଁ ସେହି ଧ୍ରୁବ ସତ୍ୟଙ୍କ ବ୍ୟତୀତ ଆଉ କୌଣସି ଅନ୍ୟ ବସ୍ତୁକୁ ଚିନ୍ତା କରିବି ନାହିଁ। ହେ ପ୍ରଭୁ, ଏହା ପ୍ରଦାନ କରନ୍ତୁ, ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ପୀଡ଼ିତମାନଙ୍କୁ ପୁଣି ସଂକଟାପନ୍ନ ଲୋକମାନଙ୍କୁ ଆରୋଗ୍ୟତା ଦାନ କରନ୍ତୁ, ହଜିଯାଇଥିବା ଲୋକମାନଙ୍କୁ ମୁକ୍ତ କରନ୍ତୁ। ହେ ପ୍ରଭୁ, ଆମମାନେ ଜାଣୁ ଯେ ଲୋକମାନଙ୍କୁ ବେଦୀ ନିକଟକୁ ଆହ୍ୱାନ କରିବାଟା ଏକ ପ୍ରକାର ପ୍ରଥା ଅଟେ, ମାତ୍ର ତାହା ଯେ ଆମ ନିମନ୍ତେ ଏକ ପ୍ରକାର ନିୟମସଙ୍ଗତ ବିଷୟ ଅଟେ। ପୁଣି ଏହି ପ୍ରାତଃକାଳରେ ବେଦୀ ଗୁଡାକ ଲୋକାରଣ୍ୟ ଅଟେ, ପୁଣି ସେହି ସାନ ପିଲାଗୁଡିକ ଓ ଅନ୍ୟମାନେ ସୁଦ୍ଧା, ତଥାପି ହେ ପ୍ରଭୁ, ଯେ କୌଣସି ପ୍ରକାର ହେଉ ନା କାହିଁକି ଆପଣ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲେ, ସେମାନେ ଆପଣଙ୍କ ହସ୍ତ ଗୁଡାକୁ ଉପରକୁ ଉଠାଇଥିଲେ, ସେମାନେ କହିଥିଲେ ଏହା ଯେପରି ଏକ ପ୍ରକାର ନିନ୍ଦା ବିଷୟ ଥିଲା ସେପରି ବିଚାର କରିଥିଲେ। ସେମାନେ ଆବଶ୍ୟକ କରନ୍ତି, ସେମାନେ କିଛି ପ୍ରକୃତ ବିଷୟକୁ ଆବଶ୍ୟକ କରିଥାନ୍ତି, ସେମାନଙ୍କ ପକ୍ଷରେ ଥାଇ ମୁଁ ମୋ ନିବେଦନକୁ ଅର୍ପଣ କରୁଅଛି। ହେ ପ୍ରଭୁ, ପ୍ରତ୍ୟେକ ଜଣଙ୍କୁ ଏହା ଦାନ କରନ୍ତୁ, ଯେତେବେଳେ ଆମ୍ଭମାନଙ୍କର ସହାୟ ହେଉନ୍ତୁ, आम मान पाप रु क्षमा कर सब पीड़ा को आरोग्यता दान कर उद्धार को आम मैंने आवश्यक करू ता आम मान दान कर आम मान सवर्ती हेतु पुणी हे प्रभु सबकि विषय ऊर्धे आज आम मैंने कथा कदापि भूली न जाओ आम मैंने एक ध्रुव सत्र सहित बंधा रही अच्छु आम मान ध्रुव तारा सहित कालबरी सहित हिस्टन सहित बंधा जाइ अच्छु पुणी पवित्र आत्मा परमेश्वर सकल वचन को ग्रहण करवास्तव रूपे आम मान प्रकट कर रोग व्याधि गुडा को सुस्थ करुवा द्वारा आम मान दर्शन गुडी देखा द्वारा भूत को जीवित करुवा द्वारा पुणी जपरी कार्य गुडी कह निमंते से प्रतिज्ञा करी प्रकृत रूपे सेपरी करुवा द्वारा ता आम मान मध्य वस्तुतः प्रकट कर मंडली टी सदस्य गण ख्रीष्ट शरीर से ही अंगटी जो मैंने आज प्रातकाल समेत हो जीवन को यापन कर जपरी धरण एक जीवन को यापन करा जीशु कही तुम मैंने जगतर लवण पुलिस एपरी लवणाक्त हो जाए पारती पर्यत समाज टी दूषित हो लवण रुषा जन्माइ थाए पुणी केवल लवण ही उद्धार दे पारे जिते संपर्क स्थापन करार्थना कैसे आप सदस्य गण को प्रदान करपरिक आत्मागण को उद्धारकारी हो जापारती आम मान पालक भाई नेबिल को हे प्रभु यही विनम्र दास को अपना कर्तव्य क्षेत्र में अति विश्वस्त सहित अभिचयित हो रही पुणी ख्रीष्ट शरीर अंग मान रूपे जड़े बड़ी विवेचित होता दास को आशीर्वाद करतु निमंते आप सकल कर्म को निर्देश प्रदान करती यथासाध्य करने को चेष्टा कर आशीर्वाद करतु जो समय मध्य यात्रा कर सारी अच्छी एक कईमा भरा प्रख्यात दिन मानक मो सहित अति सहनशील हो स्थिरतार सहित रही अच्छा मंडल सहित सुदृढ़ रही जो मैंने मो सहित प्रार्थना करते पुरी संकट समय मोर निकटवर्ती सहायक पी रही हे प्रभु मुझे स्नेह कै पुणी प्रार्थना उत्सव कैपरी हे प्रभु आपको अनाई रही माटी पात्र समूह सेवक मध्यम आपको चाह रही पारती जपरी चाह रही पारती जे कि अद्वितीय अटंती जे कि सेपरी अटंती पुणी हे प्रभु आम मैंने जानू जे आम मैंने सीमित मनुष्य अटु आम मैंने जे कहीं अटुना कहीं किसी जाए आसे ना यह सत्ते आम मैंने मरणशील अटु तथापि दूत तो नुहंती मात्र समाचार टी अटे हे प्रभु यह दान करंतु दान करंतु यह तो परमेश्वर पुत्र यीशु ख्रीष्ट ही अटंती जहां काल को आम मैंने निर्देशित कर दान करंतु उपस्थित प्रत्येक निमंत से आज साकार हेपरिक सान पाईपरी अपनार स्वभाविता निमंत एक निश्चयता विषय हो पारती जीशु नाम आम मैंने भिक्षा कर पुनश्च आम मैंने तेज गान करू आपण मान सामने उपस्थित थिबा जे कौन व्यक्ति सहित करमर्दन करंतु आपण पछरे आपण पार्श्व देश में प्रत्येक जन परस्पर सहित करमर्दन करंतु केवल बसी रही थांतु पछकु बुली पड़ंतु पुणी आपण मैं यदि पारंती परस्पर सहित करमर्दन करंतु बुझंती तो से प्रभुभोज पालन विषय को ମୁଁ ରାତ୍ରି ମଧ୍ୟବର୍ତ୍ତୀ ସମୟରେ ପାଳନ କରିବେ ବୋଲି ଏଇ ମାତ୍ର ଘୋଷଣା କଲେ। ଆସନ୍ତୁ ଆପଣମାନଙ୍କ ହସ୍ତଗୁଡ଼ କେତେବେଳେ ଉପରକୁ ଉଠାଉ, ପୁଣି ତାଙ୍କ ଉଦ୍ଦେଶ୍ୟରେ ଗାନ କରୁ। କେତେ ଜଣ ଅଛନ୍ତି ଆପଣମାନଙ୍କ ମଧ୍ୟରୁ, କେତେ ଜଣ ଅନୁଭବ କରନ୍ତି ଯେ ଆପଣମାନଙ୍କ ଧ୍ରୁବ ସତ୍ୟ ବୋଲି ବିଚାର କରନ୍ତି? ବଚନ ଏହି ତ ବଚନ ଅଟନ୍ତି, ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି ସେ ବଚନ ଅଟନ୍ତି? ପୁଣି ପବିତ୍ର ଆତ୍ମା ସେହି ବଚନକୁ ଏଥିପାଇଁ ଜୀବିତ କରନ୍ତି ଯେପରି ସେହି ଆଲୋକ ଆପଣମାନଙ୍କ ମଧ୍ୟରେ ଜୀବିତ ରହନ୍ତି, ସେହି ବଚନକୁ ବଚନର ପ୍ରତିଟି ପ୍ରଘଟୀକରଣକୁ ଜୀବିତ କରନ୍ତି, ସେ ଆପଣ ବଚନକୁ ଆପଣମାନଙ୍କ ହୃଦୟ ମଧ୍ୟରେ ବାସ କରନ୍ତୁ। ପବିତ୍ର ଆତ୍ମାଙ୍କୁ ହୃଦୟ ମଧ୍ୟକୁ ଆସିବାକୁ ଦିଅନ୍ତୁ, ପୁଣି ବଚନକୁ କାର୍ଯ୍ୟ କରୁଥିବାର ଲକ୍ଷ୍ୟ କରନ୍ତୁ, ବିଶ୍ୱାସ କରନ୍ତୁ, ବିନମ୍ର ହେଉନ୍ତୁ। ପୁଣି କିଛି ବିଶେଷ ବ୍ୟକ୍ତି ହେବାକୁ ଆଦୌ ଇଚ୍ଛା କରନ୍ତୁ ନାହିଁ, ଅପରିଚିତ ବ୍ୟକ୍ତି ଯେପରିକି ପରମେଶ୍ୱର ଆପଣଙ୍କୁ କିଛି ବିଶେଷ ବ୍ୟକ୍ତି କରିପାରନ୍ତି। ବୁଝନ୍ତି ତ ଉତ୍ତମ ବିଷୟ ଅଟେ, ଯେତେବେଳେ ତାହା ହିଁ କରନ୍ତୁ। ପ୍ରତ୍ୟେକ ତାଙ୍କୁ ସ୍ନେହ କରନ୍ତି କି ତେବେ ଆମେନ୍ ବୋଲି କୁହନ୍ତୁ। ଆମେନ୍ ଶବ୍ଦର ଅର୍ଥ ଯେ କଣ ତାହା ଆପଣମାନଙ୍କୁ ଜଣା କି ଏହା ସେହିପରି ହେଉ, ଆମେନ୍ ତାହା ଉପଯୁକ୍ତ ଅର୍ଥ ଅଟେ। ଆସନ୍ତୁ ସମସ୍ତେ ମିଳିମିଶି ହାଲେଲୁୟା କହିବା। ତାହାର ଅର୍ଥ ଯେ କଣ ଏହା ଆପଣମାନେ ଜାଣନ୍ତି କି? ଆମମାନଙ୍କ ପରମେଶ୍ୱରଙ୍କର ଗୌରବ କର। ମୁଁ ଯେତେବେଳେ ଜର୍ମାନ ଦେଶରେ ଥିଲି, କିଛି ଦିନ ତଳେ ସେଠାକୁ ଯାଇଥିଲି, ସେଦିନ ମୁଁ ପ୍ରାୟତଃ 30,000 to 40,000 ଲୋକଙ୍କ ସମ୍ମୁଖରେ ଠିଆ ହୋଇ ପଡ଼ିଥିଲି। ପୁଣି ମୁଁ କହିଥିଲି ଏହା ଅତି ବିସ୍ମୟକର ବିଷୟ ଅଟେ ଯେ ଆପଣମାନେ ଜର୍ମାନ ଦେଶୀୟ ଅଧିବାସୀଗଣ କଦାପି ବୁଝିପାରନ୍ତି ନାହିଁ। ଆଜି ଏଠାକୁ ଆସିବାର ମୋର ଯାତ୍ରା ପଥରେ କୁକୁରଟିଏ ଇଂରାଜୀ ଭାଷାରେ ମୋ ଆଡ଼କୁ ଭୁକିଥିଲା, ତାହା ସତ୍ୟ କଥା ଅଟେ। ମୁଁ କହିଥିଲି ତାର କୌଣସି ପ୍ରକାର କଷ୍ଟ ଆଦୌ ହୋଇନଥିଲା। ପୁଣି ସେଠାରେ ପକ୍ଷୀଟିଏ ସୁଦ୍ଧା ବସିଥିଲା ଆଉ ସେ ଇଂରାଜୀ ଭାଷାରେ ମୋ ପାଇଁ ଗୀତଟିଏ ଗାନ କରିଥିଲା। ମୁଁ ରାସ୍ତା ପରକୁ ଚାଲି ଆସିଥିଲି, ପୁଣି ଜଣେ ମା ଏକ ଶିଶୁ ସନ୍ତାନକୁ ନିଜ କୋଳରେ ଧରିଥିଲେ ଯେତେବେଳେ ମୁଁ ପଛ ପାଖର ସେହି ଶେଷ ପ୍ରାନ୍ତକୁ ଯାଇଥିଲି। ପୁଣି ମୁଁ କହିଥିଲି ସେହି ଶିଶୁ ସନ୍ତାନଟି ଇଂରାଜୀ ଭାଷାରେ କାନ୍ଦୁଅଛି, ହେ ପ୍ରଜାଗଣ ଆପଣମାନଙ୍କ ସହିତ କଣ ହୋଇଯାଇଅଛି? ତାହା ସତ୍ୟ କଥା ଅଟେ। ଆପଣମାନେ ଚତୁଃପାର୍ଶ୍ୱ କେବଳ ଚକ୍ଷୁ ମାରି ଯଦି ଦେଖନ୍ତି, ସେ ପ୍ରତ୍ୟେକ ସ୍ଥାନରେ ଅଛନ୍ତି, ସେ ସେପରି ନୁହନ୍ତି କି? ସେ ନିଶ୍ଚିତ ରୂପେ ସେପରି ଅଟନ୍ତି। ଯେତେବେଳେ ଆସନ୍ତୁ ଆମ ନିଜ ନିଜର ହସ୍ତ ଗୁଡାକୁ ଉପରକୁ ଉଠାଇବା, ପୁଣି ନିଜ ନିଜର ଚକ୍ଷୁ ଗୁଡାକୁ ବନ୍ଦ କରିବା, ପୁଣି ଗାନ କରିବା। ଯେତେବେଳେ ସଭା ସାଙ୍ଗ କରିବା ନିମନ୍ତେ ଆମମାନେ ପାଳକ ମହାଶୟଙ୍କୁ ଉପରକୁ ଆସିବା ନିମନ୍ତେ ନିବେଦନ କରିଥାଉ। ଆସନ୍ତୁ ସର୍ବପ୍ରଥମେ ଆମମାନେ ଠିଆ ହୋଇଯିବା, ପ୍ରତ୍ୟେକ ନିଜ ନିଜର ପାଦରେ ଭରା ଦେଇ ଠିଆ ହୁଅନ୍ତୁ, ପ୍ରତ୍ୟେକ ଜଣ ସେପରି କରନ୍ତୁ। ଆପଣମାନେ ତାଙ୍କୁ ଭକ୍ତି କରନ୍ତି କି? ଯେତେବେଳେ ପୁଣି ଆଉ ଥରକର ପାଇଁ ସେପରି କହନ୍ତୁ, ଆମେନ୍ ବୋଲି କୁହନ୍ତୁ। ପୁଣି ଆପଣମାନେ ଜାଣନ୍ତି ଯେ ହାଲେଲୁୟା ଶବ୍ଦଟି ପ୍ରତ୍ୟେକ ଭାଷାରେ ସମାନ ଉଚ୍ଚାରଣ ବିଶିଷ୍ଟ ଅଟେ। ଆପଣମାନେ ଆଫ୍ରିକାର ଅରଣ୍ୟାଞ୍ଚଳରେ ଅବସ୍ଥିତ ହଟେଣ୍ଟକୁ ଯାଆନ୍ତୁ, ହାଲେଲୁୟା ହାଲେଲୁୟା ଶବ୍ଦ ସମାନ ଉଚ୍ଚାରଣ ବିଶିଷ୍ଟ ଶବ୍ଦ ଅଟେ। ଏହା ତ ଖ୍ରୀଷ୍ଟୀୟ ନମସ୍କାରର ପ୍ରାୟତଃ ସମାନ ଭାବ ପ୍ରକାଶର ଉଦ୍ଦେଶ୍ୟ ହେବା ଉଚିତ ବିଷୟ ଅଟେ। ଏହା ସେପରି ହେବା ଉଚିତ ବିଷୟ ନୁହେଁ କି? ହାଲେଲୁୟା ଏହି ଶବ୍ଦର ଅର୍ଥ ଆମମାନଙ୍କ ପରମେଶ୍ୱରଙ୍କ ଗୌରବ କର, ପୁଣି ସେ ଏହାର ଯୋଗ୍ୟ ଅଟନ୍ତି, ସେ ସେପରି ନୁହନ୍ତି କି? ସେ ତ ନିଶ୍ଚିତ ରୂପେ ମୋର ମୁକ୍ତିଦାତା ଅଟନ୍ତି, ସେ ନିଶ୍ଚିତ ରୂପେ ଖ୍ରୀଷ୍ଟ ଅଟନ୍ତି, ମୋ ନିମନ୍ତେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ସେ ସୁନିଶ୍ଚିତ ରୂପେ ମୋ ନିମନ୍ତେ କାଲି ଆଜି ଓ ସଦାସର୍ବଦା ସମାନ ଅଟନ୍ତି। ସେ ଆପଣମାନଙ୍କ ନିମନ୍ତେ ସେ ପ୍ରକାର ଅଟନ୍ତି କି?